ଚମତ୍କାର ଠିକ କ୍ଷୁଦ୍ର ଗୀତଟିକୁ କେତେଜଣ ଜାଣନ୍ତି? ଆଜି ଖ୍ରୀଷ୍ଟୀୟ ସହଭାଗିତାରେ ପୁଣି ଖ୍ରୀଷ୍ଟଙ୍କ ପ୍ରେମରେ ମୁଁ ଆପଣମାନଙ୍କୁ ଯେତେବେଳେ ଗରମାଗରମ ଶୁଭକାମନା ଜଣାଇଥାଏ, ସେହି କ୍ଷୁଦ୍ର ଗୀତଟିକୁ କେତେଜଣ ଜାଣନ୍ତି? ଏ ତୁମର ଯତ୍ନ ନିଅନ୍ତି ତାହାକୁ କେତେଜଣ ଜାଣନ୍ତି? ଆପଣ ଏହାକୁ ଜାଣନ୍ତି କି? ଭଲ କଥା, ଆମେ ଏହାକୁ ଯଦି ଗାଇପାରୁ ଭଉଣୀ, ଆପଣ ଏହାକୁ ଜାଣନ୍ତି କି? ଆପଣ ଜାଣନ୍ତି କି? ବର୍ତ୍ତମାନ
ଆପଣଙ୍କ ଚିନ୍ତା କରନ୍ତି, ସେ ତୁମ ଚିନ୍ତା କରନ୍ତି, ସୂର୍ଯ୍ୟ ତାପରେ ଅବା ଅନ୍ଧକାର ମଧ୍ୟରେ ସେ ତୁମ ପାଇଁ ଚିନ୍ତା କରନ୍ତି।
ଆରେ ବା, ଏହା ତ ଉତ୍ତମ, ଆସନ୍ତୁ ଏହାକୁ ପୁନର୍ବାର ଗାନ କରିବା।
ସେ ତୁମ ପାଇଁ ଚିନ୍ତା କରନ୍ତି, ସେ ତୁମ ପାଇଁ ଚିନ୍ତା କରନ୍ତି, ସୂର୍ଯ୍ୟ ତାପରେ ଅବା ଘନ ଅନ୍ଧକାରେ ସେ ତୁମ ପାଇଁ ଚିନ୍ତା କରନ୍ତି।
ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ଆପଣ ଯେ ଆମ୍ଭମାନଙ୍କର ଯତ୍ନ ନିଅନ୍ତି, ପୁଣି ଆମମାନଙ୍କ ପ୍ରତି ଆପଣଙ୍କ ପ୍ରେମକୁ ଯେ ପ୍ରମାଣ କରିଅଛନ୍ତି ଏପରି ବିଶ୍ୱାସ କରିଥାଉ, ଏପରି ବହୁଳ ରୂପେ ପ୍ରକାଶ କରିଛନ୍ତି ଯେ ଆପଣ ନିଜ ପୁତ୍ରଙ୍କୁ ଆମ ପାଇଁ ପ୍ରେରଣ କରିଥିଲେ, ଈଶ୍ୱରଙ୍କ ନିଷ୍ପାପ ପୁତ୍ର ପାପୀମାନଙ୍କ ଦୋଷ ତ୍ରୁଟିକୁ ବୋହି ନେବା ନିମନ୍ତେ ପ୍ରେରିତ ହୋଇଥିଲେ। ଆମ୍ଭେମାନେ ଆପଣଙ୍କୁ କି ପ୍ରକାର ଧନ୍ୟବାଦ ଦେଇପାରୁ, ଯେହେତୁ ଆପଣ ଆମମାନଙ୍କ ତତ୍ତ୍ୱ ନେଇଥିଲେ ଓ ଆମମାନ ପ୍ରତି ଆଜି ପର୍ଯ୍ୟନ୍ତ ମନୋଯୋଗୀ ହୋଇଥିଲେ। ପୁଣି ହେ ପ୍ରଭୁ, ଆମ୍ଭେ ମାନେ ବହୁଳ ରୂପେ କୃତଜ୍ଞତା ପ୍ରକାଶ କରିଥାଉ। ଆଜିର ଅପରାହ୍ନରେ ଏଠାରେ ସମବେତ ହୋଇଥିବାରୁ ଆମମାନେ ଆନନ୍ଦିତ ଅଟୁ। ବିସ୍ତୃତ ଆକାଶର ପକ୍ଷ ତଳେ ଥାଇ ପୁଣି ଏହି ଆରାଧନା ନିମନ୍ତେ ଆମମାନେ ଆଶିଷ ଭିକ୍ଷା କରୁଥିବା ଯୋଗୁଁ ଆନନ୍ଦିତ ଅଟୁ। ହେ ପ୍ରଭୁ, ପ୍ରଦାନ କରନ୍ତୁ ଯେପରି ପ୍ରତ୍ୟେକ ଦଳ ନାରୀ, ବାଳକ କିମ୍ବା ବାଳିକା, ଯେ କେହି ଏଠାରେ ଉପସ୍ଥିତ ଅଛନ୍ତି, ବର୍ତ୍ତମାନ ସମୟରେ ଧର୍ମଶାସ୍ତ୍ରରୁ ଅଧ୍ୟୟନ ସହିତ ଯେପରି ଅଧ୍ୟୟନ କରିପାରନ୍ତି। ଆମମାନେ ଏପରି ଏକ ଜଗତର ଆଡ଼କୁ ଅଗ୍ରସର କରୁଛୁ ଯାହା ଶୟତାନ ଦ୍ୱାରା ନିୟନ୍ତ୍ରିତ ଅଟେ। ତେଣୁ ହେ ପିତା, ଆମମାନେ ପ୍ରାର୍ଥନା କରିଥାଉ ଯେ ଶୟତାନ ଗୁଡାକର ଶକ୍ତି ପରାକ୍ରମ ପରେ ଆମମାନେ ତେଳେ ଅଧ୍ୟୟନ କରିଥାଉ ଓ ଲୋକମାନଙ୍କ ପ୍ରତି ସେଗୁଡାକ ଯେ କଣ କରିଥାନ୍ତି ତାପରେ ଚିନ୍ତା କରିଥାଉ, ଯେପରିକି ଆପଣ ଆମମାନଙ୍କୁ ଶ୍ରେଷ୍ଠ ବିଶ୍ୱାସ ପ୍ରଦାନ କରିବେ, ପୁଣି ମହାନ ଚିହ୍ନ ଗୁଡିକ ଆଉ ଅଦ୍ଭୁତ କର୍ମ ଗୁଡାକ ଯେପରି କାର୍ଯ୍ୟକାରୀ ହେବ, ଯେହେତୁ ଖ୍ରୀଷ୍ଟଙ୍କ ନାମରେ ପୁଣି ଈଶ୍ୱରଙ୍କ ଗୌରବ ନିମନ୍ତେ ଆମମାନେ ଭିକ୍ଷା କରୁଅଛୁ। ଆମେନ୍। ଆମମାନେ ଶୀଘ୍ର ଆଜିର ଅପରାହ୍ନର ଏହି ବିଷୟଟି ଉପରେ ଅଧ୍ୟୟନ କରିବାକୁ ଯାଉଛୁ। ପ୍ରାୟ 15 ମିନିଟ୍ ଆଗରୁ ଆରମ୍ଭ କରୁଛୁ ଏପରି ମୁଁ ଅନୁମାନ ଲଗାଏ। ବିଷୟବସ୍ତୁଟି ତଥାପି ପ୍ରେତବିଦ୍ୟା ଉପରେ ଆଧାରିତ ଅଟେ। ମୁଁ ଏତେବେଳେ ଏକ ସମାଚାର ଲାଭ କରିଛି, କିଛି କ୍ଷଣ ପୂର୍ବେ ଭାଇ ବିଲଙ୍କ ଠାରୁ, ମୋର ବନ୍ଧୁଙ୍କ ଠାରୁ ତାହା ଲାଭ କରିଛି, ଆଉ ଜୁଲାଇର ମଧ୍ୟଭାଗରୁ ମୁଁ ଆଫ୍ରିକାର ଶୁଭାରମ୍ଭ କରିଥାଏ, ତେଣୁ ତାହା ଏହାକୁ ସ୍ଥିର କରିଥାଏ। ଆମେ ଏହାକୁ ବର୍ତ୍ତମାନ ସ୍ଥାୟୀ କରିସାରିଛୁ। ସେହି ସମୟରେ ଭାଇ ବକ୍ସର ଯାଇ ନପାରନ୍ତି, ତେଣୁ ମୁଁ ଯାଉଛି, ମୋତେ ସ୍ୱୟଂରୁ ଏକାଲା ସେହି ଆଫ୍ରିକାକୁ ଯିବାକୁ ହିଁ ଅଛି। ସୁତରାଂ ସଙ୍କଟରେ ସେଠାକୁ ଯାଉଥିବାରୁ ଏପରି ହୋଇପାରେ, ଆପଣମାନେ ମୋ ପାଇଁ ଏତେବେଳେ ନିହାତି ପକ୍ଷେ ପ୍ରାର୍ଥନା କରିପାରନ୍ତି, ଯେପରି ପ୍ରଭୁ ମୋତେ ସାହାଯ୍ୟ କରିବେ, ଯେହେତୁ ମୁଁ ଏହାକୁ ପ୍ରକୃତରେ ଆବଶ୍ୟକ କରୁଛି, ସେଠାରେ ସେମାନଙ୍କ ଗହଣରେ ଆବଶ୍ୟକ କରୁଛି। ମୁଁ ସେହି ସ୍ଥାନରେ ପ୍ରାୟ 2 ଲକ୍ଷ ଜନତାଙ୍କର ଏକ ବିରାଟ ସମାଗମକୁ ଆଶା କରୁଛି। ଏହି ସ୍ଥାନରେ ଲେଖି ରଖିଥିବା ଦର୍ଶନଟିଏ ମୁଁ ଲାଭ କରିଅଛି। ଆପଣମାନଙ୍କ ପରି ସଜ୍ଜନ ବ୍ୟକ୍ତିଗଣ ଯେ ଏଥିରୁ କିଛି ଉପକାର ଲାଭ କରନ୍ତୁ, ଏହା ହିଁ ମୁଁ ଇଚ୍ଛା କରେ। ତାହା ଡିସେମ୍ବର ମାସରେ ଘଟିଥିଲା। ଦିନେ ମୁଁ କୋଠରୀ ମଧ୍ୟରେ ଥିଲି, ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଉପସ୍ଥିତ ହୋଇଥିଲେ। ମୁଁ ଆପଣମାନେ ଧ୍ୟାନ ଦିଅନ୍ତୁ, ମୁଁ ସେଠାରେ ଥିବା ସମୟରେ ଈଶ୍ୱରଙ୍କ ଅବାଧ୍ୟ ହୋଇଥିଲି, ପୁଣି ମୁଁ ଏମିକାକୁ ଉଠାଇ ନେଇଥିଲି। ଯେ କେହି ବ୍ୟକ୍ତି ଜାଣନ୍ତି ଏମିବା ଯେ କଣ ତାହା ଜାଣନ୍ତି, ଏପରି ଏକ ଗଳଗ୍ରହ ଯାହାକି ଆପଣମାନଙ୍କୁ ଅକ୍ଲେଶରେ ହତ କରିଥାଏ। ପୁଣି ମୁଁ ଯେହେତୁ କିଛିଟା ଭୁଲ କରିଥିଲି, ତେଣୁ ସେପରି କରିବା ନିମନ୍ତେ ଈଶ୍ୱର ମୋତେ ମନା କରିଥିଲେ। ଏ ବିଷୟରେ ଥିବା ଘଟଣାବଳୀକୁ ଆପଣ ମଧ୍ୟ କେତେଜଣ ବ୍ୟକ୍ତି ଶୁଣିଅଛନ୍ତି, ଏଠାରେ କେତେକ ବ୍ୟକ୍ତି ଯେ ଉପସ୍ଥିତ ଅଛନ୍ତି, ଏପରି ମୁଁ ଧାରଣା କରେ। କଣ ଯେ ଘଟିଥିଲା ସେ କଥାକୁ ଉପାସନାଳୟର ନିକଟବର୍ତ୍ତୀ ଅଞ୍ଚଳ ଲୋକେ ଯେ ଜାଣନ୍ତି ତାହା ମୋତେ ଜଣା। କୌଣସି ଏକ ଅନ୍ୟ ସ୍ଥାନକୁ ଯିବା ପାଇଁ ଈଶ୍ୱର ମୋତେ କହିଥିଲେ, ପୁଣି ଏହି ଜାଗାରୁ ଦୂରେଇ ଯିବା ନିମନ୍ତେ ସେ ମୋତେ ଆଦେଶ ଦେଇଥିଲେ। ପୁଣି ଅନ୍ୟ କୌଣସି ସ୍ଥାନକୁ ଚାଲି ଯାଇଥିଲି, ପୁଣି ସେଠାରୁ ମୋ ସହିତ କଥାବାର୍ତ୍ତା କରିବାକୁ ମୁଁ ପ୍ରଚାରକଗଣଙ୍କୁ ଛାଡ଼ି ଯାଇଥିଲି। ଆଉ ପ୍ରଚାରକ ଗଣ ତ ଆଶ୍ଚର୍ଯ୍ୟଜନକ ଅଟନ୍ତି, ସେମାନେ ମୋର ଭାତୃଗଣ ଅଟନ୍ତି, ତଥାପି ଈଶ୍ୱର ଆପଣମାନଙ୍କୁ ଯେ କଣ କହନ୍ତି ସେଥିରେ ଆପଣମାନେ ମନୋଯୋଗୀ ହେଉନ୍ତୁ, ତାହା ସତ୍ୟ କଥା, ବୁଝନ୍ତି ତ? ଆପଣଙ୍କ ପାଖରେ ଏକ ଲକ୍ଷ୍ୟ ରହିଛି। ବାଇବଲ ମଧ୍ୟରେ ଏକଦା ଦୁଇ ଜଣ ଭାଗବାଦୀ ସମସ୍ତ ସମୟରେ ଯେ ଦେଖିବାକୁ ମିଳିଥିଲେ ସେ କଥା କେତେ ଜଣ ମନେ ରଖିଛନ୍ତି? ପୁଣି ସେମାନେ ମଧ୍ୟରେ ଜଣଙ୍କୁ ପ୍ରଭୁ ଏପରି କହିଥିଲେ, ତୁମେ ଏକ ନିଶ୍ଚିତ ସ୍ଥାନକୁ ଯାଅ, ପୁଣି ତୁମେ ସେଠାରୁ ଅନ୍ୟ କୌଣସି ଜାଗାକୁ ଆଦୌ ଯିବ ନାହିଁ, ମାତ୍ର ଅନ୍ୟ ପଥ ଦେଇ ତୁମେ ଫେରିଯିବ। ପୁଣି ସେପରି ଅନେକ କିଛି, ପୁଣି ଏପରି କହିଥିଲେ, ସେଠାରେ ଥିବା ସମୟରେ ତୁମେ ଭୋଜନ ପାନ କିଛି କରିବ ନାହିଁ। ତତ୍ପରେ କେହି ଜଣେ ଯୋଗ୍ୟ ଅନ୍ୟ ଭାବବାଦୀ ତାଙ୍କ ସହିତ ସାକ୍ଷାତ କଲେ, ପୁଣି ତାଙ୍କୁ କହିଲେ, ପ୍ରଭୁ ତୁମକୁ ଭେଟିଲା ପରେ ମୋତେ ମଧ୍ୟ ଭେଟିଥିଲେ। ପୁଣି କହିଥିଲେ, ଆପଣ ମୋ ଘରକୁ ଆସିବେ। ତେଣୁ ଅନ୍ୟ ଭାବବାଦୀ ଜଣକ ଯାହା କହିଥିଲେ ସେ ଭାବବାଦୀଟି ତାହାକୁ ଶୁଣିଥିଲେ, ପୁଣି ତଦ୍ୱାରା ନିଜ ଜୀବନକୁ ହରାଇଥିଲେ। ବୁଝନ୍ତୁ, ଅନ୍ୟ କେହି ଜଣେ ଯେ କଣ କହନ୍ତି ସେଥିପ୍ରତି ଆଦୌ ମନୋଯୋଗ ନ କରି ଈଶ୍ୱର ଆପଣଙ୍କୁ ଯାହା କିଛି କରିବାକୁ କହନ୍ତି କେବଳ ତାହାକୁ ମନୋଯୋଗ କରି ଶୁଣନ୍ତୁ। ପୁଣି ଆମ୍ଭେମାନେ ଅଟୁ, ସେହି ଦର୍ଶନରେ ସେ ତାହା ମୋତେ ଜଗାଇ ପକାଇଥିଲା। ତାହା 13 ଡିସେମ୍ବର କିମ୍ବା 13 ସେପ୍ଟେମ୍ବର କିମ୍ବା 13 ଡିସେମ୍ବର ଘଟଣା ଥିଲା। ତତ୍ପରେ ମୋ ବିଛଣାର ଏକ କୋଣରେ ମୁଁ ଯେତେବେଳେ ବସିଥିଲି, ମୁଁ ଚିନ୍ତା କରି ବ୍ୟସ୍ତ ହେଉଥିଲି ଯେ ମୋର ଭବିଷ୍ୟତ କିପରି ଧରଣ ହେବ। ଏହି ସ୍ଥାନକୁ ମୁଁ ଯେତେବେଳେ ଫେରି ଆସିଥିଲି, ସେମାନେ ମୋତେ ସଂକ୍ରାମକ ରୋଗର ଚିକିତ୍ସାଳୟରେ ଭର୍ତ୍ତି କରିଦେବା ନିମନ୍ତେ ପ୍ରାୟ ଯୋଜନାବଦ୍ଧ ହୋଇସାରିଥିଲେ। ଗଳଗ୍ରହର ବ୍ୟାଧି ମୋତେ ପୂର୍ଣ୍ଣତୟା ଆକ୍ରାନ୍ତ କରିସାରିଥିଲା। ପୁଣି ଏହି ସ୍ଥାନକୁ ପ୍ରବେଶିବା ତତ୍କ୍ଷଣାତ୍ ସେମାନେ ମୋର ପରୀକ୍ଷା ନିରୀକ୍ଷା କରିଥିଲେ, ମାତ୍ର ଈଶ୍ୱରଙ୍କ ମହାନୁଗ୍ରହ ଦ୍ୱାରା ସେମାନେ ମୋତେ ଘରକୁ ଅକ୍ଲେଶରେ ଫେରିଯିବାକୁ ଦେଇଥିଲେ, ଯେହେତୁ ଏହା ଅତିଶୟ ଅସନ୍ତୁଳିତ ହୋଇପଡ଼ିଥିଲା। ପୁଣି ମୁଁ ପ୍ରାର୍ଥନା କରିଥିଲି। ତତ୍ପରେ ସେହି ସେବକଗଣଙ୍କ ମଧ୍ୟକୁ ମୁଁ ଚାଲି ଯାଇଥିଲି। ମୁଁ କହିଥିଲି, ସେ ମାର୍ଗରେ ଗମନ ନ କରିବାକୁ ଈଶ୍ୱର ମୋତେ ବାରଣ କରି କହିଥିଲେ, ଆରେ ବା, ଅନ୍ୟ କାହାରି ସହିତ କଥା ନ କହି ଈଶ୍ୱର କେବଳ ତୁମ ସହିତ କଥା କହିଲେ। ମୁଁ କହିଥିଲି, ଏକଦା କୋରହ ମଧ୍ୟ ସେପରି ଧରଣ ବିଚାର କରିଥିଲେ। ଆଉ ତତ୍ପରେ ମୁଁ ଚାଲି ଆସିଥିଲି। ପୁଣି କେତେକ ପତ୍ର ମୁଁ ଗୋଟାଇ ଆଣିଥିଲି ଓ ସେମାନଙ୍କ ପାଦ ତଳେ ସେଗୁଡ଼ାକ ଥୋଇ ଦେଇଥିଲି। ପୁଣି ମୁଁ କହିଥିଲି, ପ୍ରଭୁଙ୍କ ନାମରେ ସ୍ମରଣ ରଖିଥାନ୍ତୁ, ଆମେମାନେ ସେ ସ୍ଥାନ ଯଦି ଯାତ୍ରା କରୁ ତେବେ ତାହା ନିଶ୍ଚୟ ସଫଳ ହେବ। ପୁଣି ସେଥିପାଇଁ ଆମେ ସମସ୍ତେ ଦାୟୀ ରହିବୁ। ଆମେ ସମସ୍ତେ ନିଶ୍ଚୟ କରିଥିଲୁ, ଆଶ୍ଚର୍ଯ୍ୟ, ଆମେ ସମସ୍ତେ ମରିବାକୁ ଆଗ୍ରହ କରିଅଛୁ, ସେହି ହେତୁରୁ ଫେରି ଆସିଥିଲୁ। ସେ ବିଦେଶୀୟ ରାଷ୍ଟ୍ର ଗୁଡାକ ମଧ୍ୟରେ ଆପଣମାନେ ଅନେକ କିଛି ବିଷୟ ସୁରକ୍ଷିତ ଭାବେ ରଖିଛନ୍ତି। ଉଦାହରଣ ସ୍ୱରୂପ, ଛୋଟ ଡାଁସଟିଏ ଆପଣଙ୍କୁ ଦଂଶିଥାଏ, ତଦ୍ୱାରା ଆପଣ ବାତ ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି। ପୁଣି ସେ ଛୋଟ କୀଟଟି ତାହା ଆପଣଙ୍କୁ ଯେତେବେଳେ ଦଂଶିଥାଏ, ଆପଣ ସ୍ୱୟଂରୁ କୁଣ୍ଡାଇ ହେଉଥିବା ଲକ୍ଷଣକୁ ଯଦି ଅନୁଭବ କରନ୍ତି, ଆପଣ ତାହାକୁ ଆନ୍ତୁଡ଼ି ହୋଇନପାରନ୍ତି। ଆପଣମାନେ ଧ୍ୟାନ ଦିଅନ୍ତୁ, ତାହା ଯଦି କଳା ରଙ୍ଗର ଏକ ପ୍ରକାର ଛୁଙ୍କ ହୋଇଥାଏ, ତାହାକୁ ଆଦୌ କାଢ଼ନ୍ତୁ ନାହିଁ। ତାର ଛୋଟ ମୁଣ୍ଡଟିଏ ଅଛି, ଏହା ଚମଡ଼ା ଭିତରକୁ ନିଜର ମାର୍ଗକୁ ପ୍ରବେଶ କରି ଭିତରକୁ ପ୍ରବେଶ କରିଥାଏ। ସେହିପରି ଭାବରେ ଚାରିଆଡ଼କୁ ଘେରି ବୁଲେ, ପୁଣି ଆପଣଙ୍କୁ ଆପଣଙ୍କଠାରୁ ସଂଯୁକ୍ତ କରିଥାଏ। ତାହାକୁ ଆପଣ ଯଦି କାଢି ପକାନ୍ତି, ତେବେ ଆପଣ ତା ମଧ୍ୟରେ ମୁଣ୍ଡଟିକୁ ଛୁଙ୍କକୁ କାଢି ପକାନ୍ତି। ଏହା ତା ମଧ୍ୟରେ ଏକ ପ୍ରକାର ଭୂତାଣୁକୁ ଧାରଣ କରି ରହିଥାଏ, ଯାହାକି ଆପଣଙ୍କୁ ପକ୍ଷାଘାତୀ ରୋଗୀ କରି ପକାଏ। ତେଣୁ ଆଦୌ କୁଣ୍ଡାନ୍ତୁ ନାହିଁ କିମ୍ବା ତାହାକୁ ଆଦୌ ଟାଣି ବାହାର କରନ୍ତୁ ନାହିଁ, କେବଳ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଅନ୍ତୁ। ପୁଣି ସେ ଆପଣା ପଛରୁ କେବଳ ସେ ପୁଙ୍କୁ ଫୁଙ୍କନ୍ତୁ, ତାପରେ ଚର୍ବି ଢାଳି ପକାନ୍ତୁ, ପୁଣି ତାହା ବାହାରି ଆସିବ। ତତ୍ପରେ ଏକ ପ୍ରକାର ଛୋଟ ମଶା ଅଛି, ତାହା ଆଦୌ କିଛି ଗୁଣୁଗୁଣୁ ଶବ୍ଦ କରିନଥାଏ, ତାହା ବାୟୁ ଦ୍ୱାରା ଅତି ସହଜରେ ଉଡି ଆସିଥାଏ, ତାହା ଆପଣଙ୍କର ଶରୀରକୁ କେବଳ ସ୍ପର୍ଶ କରିଥାଏ, ତାହା ହିଁ ସବୁ କିଛି। ପୁଣି ଆପଣମାନେ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇପଡନ୍ତି। ପୁଣି ସେମାନେ କହୁଥିବା ମାମ୍ବା ଜାତୀୟ ସାପ ମଧ୍ୟ ରହିଛି, ତାହା ଆପଣଙ୍କୁ ଯଦି ଦଂଶନ କରେ ସେ ତାହା ଦଂଶିବାର 2 ମିନିଟ ପର୍ଯ୍ୟନ୍ତ ଆପଣ ବଞ୍ଚି ରହନ୍ତି, ତାପରେ ମରିଯାନ୍ତି। ହଳଦିଆ ବର୍ଣ୍ଣର ଏକ ପ୍ରକାର ଗୋଖର ସାପ ଅଛି, ତାହା କାମୁଡ଼ିବାର 15 ମିନିଟ ପର୍ଯ୍ୟନ୍ତ ଆପଣଙ୍କର ବଞ୍ଚନ୍ତି। ପୁଣି ସେହି ଜାତୀୟ ଏକ ସାପର ଅତି ନିକଟରେ ମୋର ପୁତ୍ର ଏକଦା ଥିଲା, ପୁଣି ସେ ତାର ମୁଣ୍ଡ ଉପରେ ନିଜର ହାତକୁ ପ୍ରାୟ ଥୋଇ ଦେଇଥିଲା। ଦଂଶିବା ନିମନ୍ତେ ତାହା ତ ପୁରାପୁରି ନିଜ ଫଣାକୁ ଟେକି ପକାଇଥିଲା। ପୁଣି ସେପରି ଅବସ୍ଥାରେ ଆମେ ତାହାକୁ ଗୁଳିବିଦ୍ଧ କରିବା ପୂର୍ବେ ତାହା ସେପରି ଆକ୍ରମଣ କରିଥିଲା। ତତ୍ପରେ କଳାବର୍ଣ୍ଣର ଅନ୍ୟ ଏକ ଗୋଖର ସାପ ଅଛି, ଆରେ ବା, ସେପରି ଭିନ୍ନ ଧରଣର ସାପ ଗୁଡାକ ରହିଛନ୍ତି। ତତ୍ପରେ ବଣର ହିଂସକ ଜନ୍ତୁ ଗୁଡାକ ମଧ୍ୟ ରହିଛନ୍ତି, ସିଂହ, ବାଘ କିମ୍ବା ଚିତାବାଘ କିମ୍ବା ଅନ୍ୟ ଅନେକ କିସମର ବନ୍ୟଜନ୍ତୁ ସୁଦ୍ଧା ଜଙ୍ଗଲରେ ବାସ କରିଥାନ୍ତି। ଆଉ ସେହିପରି ଭାବରେ ରୋଗବ୍ୟାଧି ଗୁଡାକ ମଧ୍ୟ, ସେପରି ଅନେକ ପ୍ରକାର ରୋଗବ୍ୟାଧି ପ୍ରତ୍ୟେକ ସ୍ଥାନରେ ଅଛି। ଆପଣମାନେ ଯେତେବେଳେ ଯାଆନ୍ତି ସେପରି ଅନେକ କିଛି ଜୀବଜନ୍ତୁଙ୍କୁ ଆପଣମାନେ ଭେଟିଥାନ୍ତି। ଏଗୁଡ଼ାକର ବାଦ ପ୍ରତ୍ୟେକ ସ୍ଥାନରେ ଆପଣମାନଙ୍କୁ ଦାବିର ସାମ୍ନା କରିବାକୁ ଏକାଧିକ ଜାଦୁଗର ଅଛନ୍ତି, ସେମାନଙ୍କ ଭିନ୍ନ ଧରଣର ଅନ୍ଧବିଶ୍ୱାସ ପୁଣି ଭ୍ରାନ୍ତି ଗୁଡାକୁ ଆପଣମାନେ ଲକ୍ଷ୍ୟ କରନ୍ତୁ। ତଥାପି ସେପରି କାହିଁକି ଅତି ନିକଟରେ ଥାଇ ସୁଦ୍ଧା ଆମମାନଙ୍କ ପ୍ରଭୁ ସେଗୁଡ଼ାକୁ ଯେ କିପରି ପ୍ରତିହତ କରନ୍ତି, ତାହା ହିଁ ଅତି ଆଶ୍ଚର୍ଯ୍ୟଜନକ ବିଷୟ। ତତ୍ପରେ ବଢିଥାନ୍ତି। ପୁଣି ସେଦିନ ଠିଆ ହୋଇଥିବା ସମୟରେ ମୁଁ କିପରି ଭଲ ରୂପେ ମନେ ପକାଇଥିଲି, କଣ ଯେ ଘଟିଥିଲା ସେ ବିଷୟରେ ମୁଁ କିଛିଟା ବିଶେଷ କଥାକୁ ଅନ୍ୟ କୌଣସି ସଭାରେ କହିବି, କାରଣ ପ୍ରେତବିଦ୍ୟା ଉପରେ ଆଧାରିତ ମୋର ବିଷୟବସ୍ତୁ ଉପରେ ମୁଁ ଧ୍ୟାନ ଲଗାଇବାକୁ ଚାହେଁ। ତତ୍ପରେ ବର୍ତ୍ତମାନ ସେଠାରେ ବସିଥିବା ଅବସ୍ଥାରେ ମୁଁ ସେ ବିଷୟକୁ ନେଇ ଚିନ୍ତା କରୁଥିଲି, ଶେଷ ସମୟଟି କିପରି ଧାରଣ ହେବ। ପୁଣି ସମୁଦ୍ର ପଥରେ ଫେରୁଥିବା ସମୟରେ ମୁଁ ଜାଣିଥିଲି ଯେ ଆମମାନେ ସେହି ସ୍ଥାନରେ ଥିବା ସମୟରେ 100,000 ସଂଖ୍ୟକ ପରିବର୍ତ୍ତିତ ଲୋକଙ୍କୁ ଲାଭ କରିଥିଲୁ। ତତ୍ପରେ ବୃଦ୍ଧ ପ୍ରାଚୀନ ଭାଇ ବୋସୱର୍ଥ ମୋ ନିକଟକୁ ଆସିଥିଲେ, କହିଥିଲେ, ମୁଁ କହିଥିଲି ଭାଇ ବୋସୱର୍ଥ ଭଲ ତ? ସେ କହିଥିଲେ ଭାଇ ବ୍ରହ୍ମ ଆପଣଙ୍କ ପାଇଁ ମୁଁ ଅତି ଗର୍ବିତ। ସେ କହିଥିଲେ ଆପଣ ତ କେବଳ ଅଟନ୍ତି, ଆପଣ ତ ଜୀବନର ପ୍ରାରବ୍ଧ ଅବସ୍ଥାରେ ପହଞ୍ଚିଛନ୍ତି। ତତ୍ପରେ ସେ କହିଥିଲେ, ମୁଁ କହିଥିଲି ତଥାପି ଏହା ଯେ ଶେଷ ହୋଇସାରିଛି ଏପରି ମୁଁ ଅନୁମାନ ଲଗାଏ। ମୁଁ କହିଥିଲି ମୁଁ 40 ବର୍ଷରୁ ଉର୍ଦ୍ଧ ବୟସ୍କ ଅଟେ, ମୁଁ ଯେ ଉତ୍ତମ ଯୁଦ୍ଧ ଲଢିଛି, ପୁଣି ନିଜର କାର୍ଯ୍ୟକୁ ଶେଷ କରିଛି, ଏପରି ମୁଁ ଅନୁମାନ କରେ। ସେ କହିଥିଲେ 40 ବର୍ଷରୁ ଉର୍ଦ୍ଧ ବୟସ୍କ? କହିଥିଲେ ମୁଁ ପରିବର୍ତ୍ତନ ହେବା ପୂର୍ବେ ଠିକ ସେତିକି ବୟସ ଥିଲି। କହିଥିଲେ ମୁଁ ଅଦ୍ୟାବଧି ଉତ୍ତମ ରୂପେ ଅଗ୍ରସର କରୁଛି, ସେ 80 ବର୍ଷ ବୟସର ପାଖାପାଖି ବର୍ଷକୁ ଅତିକ୍ରମ କରୁଥିଲେ। ପୁଣି କେବଳ ମୁଁ ଚିନ୍ତା କରି କହିଥିଲି ଯଥାର୍ଥ, ସମ୍ଭବତଃ ତାହା ହିଁ ସତ୍ୟ କଥା, ପ୍ରାୟ ସତ୍ୟ କଥା ହୋଇପାରେ। ତେଣୁ ସେ କହିଥିଲେ, ନୁହେଁ, ଆପଣ ତ ସଦ୍ୟ ନୂତନ ବ୍ରହ୍ମର ମୋହରକୁ ଏଇ ମାତ୍ର ଲାଭ କରିଛନ୍ତି, ଆପଣଙ୍କ ଆରାଧନା ଗୁଡାକୁ ପୁଣି ଅନ୍ୟାନ୍ୟ ବିଷୟ ଗୁଡାକୁ ଆପଣ କିପରି ଭାବରେ ଯେ ଆୟତ କରିପାରନ୍ତି ତାହା ହିଁ ଆପଣ କେବଳ ଜାଣନ୍ତି। କହିଥିଲେ ଆମେରିକାର ଯୋଗ୍ୟ ପଥରେ ତାହାକୁ ଆପଣ ଯଦି ଆଧାରିତ କରନ୍ତି, ଯୋଜନାବଦ୍ଧ ଉପାସନା ଗୁଡିକ ଦ୍ୱାରା ତାହାକୁ ସୁଧାରି ପାରନ୍ତି, ଯଦ୍ୱାରା କୌଣସି ଏକ ସ୍ଥାନରେ ଆପଣ 6-8 ସପ୍ତାହ ଧରି ରହିପାରନ୍ତି, ପୁଣି ଏହାକୁ ବ୍ୟବସ୍ଥିତ କରନ୍ତି, ପୁଣି ଚତୁର୍ଦ୍ଦିଗକୁ ବୁଲି ପ୍ରଚାର କରିଥାନ୍ତି। କହିଥିଲେ ତାହା କହିଥିଲେ ତଥାପି ଆପଣ ନିଜର ପ୍ରଭୁଙ୍କ ନିମନ୍ତେ କିଛି ନା କିଛି କାର୍ଯ୍ୟ କରିବେ। ସୁତରାଂ ଆମମାନେ ଆଗକୁ ବଢି ଯାଉଥିଲୁ, ଠିକ ସେହିପରି ଆଲୋଚନା କରୁଥିବା ଅବସ୍ଥାରେ ବଢି ଚାଲିଥିଲୁ, ଯେହେତୁ ତାହା ଅତି ଚିତ୍ତାକର୍ଷକ ବିଷୟ ଏବଂ ଉତ୍ତମ ପ୍ରସଙ୍ଗ ଥିଲା। ତତ୍ପରେ କିଛି ଦିନ ଉତ୍ତାରେ ମୁଁ ଦର୍ଶନଟିଏ ଦେଖିଥିଲି, ଯେତେବେଳେ ମୁଁ ଆମେରିକାରେ ଥିଲି, ପୁଣି ତାହା ମୋ ପାଖକୁ ପ୍ରେରିତ ହୋଇଥିଲା ଆଉ ମୋତେ ଆଫ୍ରିକାକୁ ପୁଣି ଫେରାଇ ନେଇଥିଲା। ପୁଣି ଡର୍ବାନର ଠିକ ସାମ୍ନାରେ ବସି ରହିଥିବା ଅବସ୍ଥାରେ କୌଣସି ଏକ ଉପାସନା ଦର୍ଶନ ମୋତେ ଦେଖାଇ ଦିଆଗଲା, ଆଉ ପଶ୍ଚିମାଞ୍ଚଳକୁ ଯାଇଥିବା କାରଣରୁ ସର୍ବପ୍ରଥମ ଆରାଧନା ସଭାଟି ଇତିହାସ ମଧ୍ୟରେ ଲୋପ ପାଇଥିଲା। ଦ୍ୱିତୀୟ ପ୍ରକାରର ଉପାସନାଟି ମୁଣ୍ଡ ଟେକିଥିଲା, ପୁଣି ଏହା ଯେତେବେଳେ ମୁଣ୍ଡ ଟେକିଥିଲା ସେତେବେଳେ ପ୍ରଥମ ଉପାସନାରୁ ଏହା ଅତି ବିରାଟ ଉପାସନାର ଆକାର ଧାରଣ କରିଥିଲା। ପୁଣି ସେ ମୁଁ ଏକ ପ୍ରକାର ଚିତ୍କାର ଶୁଣିଥିଲି, ଆଉ ସ୍ୱର୍ଗରୁ ଏକ ଦୂତ ଓହ୍ଲାଇ ଆସୁଥିଲେ, ସେ ମହାନ ତେଜରେ ଭରପୁର ଥିଲେ। ତତ୍ପ୍ରଭୁଙ୍କର ସେ ଦୂତ ଜଣକ ଯିଏକି ଆମମାନଙ୍କ ନିକଟରେ ଏଠାରେ ଉପସ୍ଥିତ ଥାନ୍ତି, ସେ ଠିଆ ହୋଇଥିଲେ, ସବୁବେଳେ ମୋହର ଦକ୍ଷିଣ ପାର୍ଶ୍ୱରେ ଉଭା ହୋଇ ରହନ୍ତି, ଏହି ଦିଗରେ ଉଭା ଥାନ୍ତି। ପୁଣି ସେହି ସ୍ଥାନରେ ସେ ଉଭା ହୋଇ ରହୁଥିଲେ, ପୁଣି ସେ ଥିଲେ, ସେ ଚତୁର୍ଦ୍ଦିଗକୁ ଘୁରି ବୁଲୁଥିଲେ। ପୁଣି ଏହି ବ୍ୟକ୍ତିଙ୍କୁ ମୁଁ ତାଙ୍କ ଅଧୀନରେ ଥାଇ ଦଣ୍ଡାୟମାନ ଥିବା ଦେଖିଥିଲି, ସେ ନଥିଲେ। ତାଙ୍କୁ ମୁଁ ଯେତେବେଳେ ଦେଖିଥିଲି ତାହା ଏକ ଦର୍ଶନ ନଥିଲା, ତାହା ତ ସେପରି ବାସ୍ତବ ଧରଣର ଏକ ଘଟଣା ଥିଲା, ଯେପରିକି ମୁଁ ଆପଣମାନଙ୍କ ଆଡ଼କୁ ପ୍ରକୃତରେ ଚାହୁଁଛି। କାହିଁକି ଯେହେତୁ ଆପଣମାନେ ତାଙ୍କୁ ଚାଲୁଥିବାର ପୁଣି ଆପଣମାନଙ୍କ ସହିତ କଥାବାର୍ତ୍ତା କରୁଥିବା ବିଷୟକୁ ଆପଣ ସ୍ପଷ୍ଟ ରୂପେ ଶୁଣିପାରିବେ। ତତ୍ପରେ ସେ ଯେତେବେଳେ ଯେକୌଣସି ବିଷୟ ତାହା ସର୍ବଦା ଅତି ପ୍ରକୃତର ବିଷୟ, ପୁଣି ଏହା ଆଉ ଏକ ଦର୍ଶନ ନୁହେଁ, କାରଣ ଯେତେ ପ୍ରକୃତିସ୍ଥ ରୂପେ ଆପଣ ଏଠାରେ ଉପସ୍ଥିତ ଅଛନ୍ତି ଠିକ ସେହିପରି ପ୍ରକୃତିସ୍ଥ ରୂପେ ସେ ବ୍ୟକ୍ତି ଜଣକ ଠିଆ ହୋଇ ରହିଥିଲେ। ପୁଣି ଆପଣମାନଙ୍କ ରବଟି କିମ୍ବା ମୋ ରବଟି ଯେପରି ଶୁଣାଯାଏ ଠିକ ସେହିପରି ପ୍ରକୃତିସ୍ଥ ରୂପେ ତାଙ୍କ ରବଟି ଶୁଣାଯାଉଥିଲା। ତଥାପି ଦର୍ଶନଟିଏ ସମୟ ସମୟ ତାହା ଆପଣମାନଙ୍କ ନିକଟରେ ପ୍ରକଟ ହୋଇଥାଏ, ପୁଣି ଆପଣମାନେ ତାହାକୁ ଦେଖନ୍ତି ଠିକ ସେହିପରି ପ୍ରକୃତ ଭାବେ ଦେଖନ୍ତି, କିନ୍ତୁ ଏହି ବ୍ୟକ୍ତି ଜଣକ ଯଥାର୍ଥ ରୂପେ ଚାଲି ଆସନ୍ତି, ପୁଣି ସେଠାରେ ଠିଆ ହୋଇଯାଆନ୍ତି। ସୁତରାଂ କିପରି ଘଟଣା ଘଟିବାକୁ ଯାଉଛି ସେ ବିଷୟରେ ସେ ମୋତେ କହିଥିଲେ, ଆଉ ସେ ଏପରି କହିଥିଲେ ଯେ ସେ ଦୂତଟି ଓହ୍ଲାଇ ଆସିଥିଲେ, ପୁଣି ସେ ମୋତେ ପଛକୁ ବୁଲି ପଡି ଏ ଆଡ଼କୁ ଅନାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ, ଆଉ ବର୍ତ୍ତମାନ ତାହା ଭାରତ ଆଡ଼କୁ ନଜର ଥିଲା। ତାହା ଯେ ଭାରତ ଅଟେ ଏପରି ତ ମୁଁ ଆଦୌ କହେ ନାହିଁ, ତଥାପି ତାହା ଏହାର ସମକକ୍ଷ ଅଟେ। ତଥାପି ସେମାନେ ଭାରତୀୟ ଗଣ ଥିଲେ, ଯେହେତୁ ଆଫ୍ରିକୀୟ ଗଣ ସେମାନେ ଦୀର୍ଘକାୟ ହୃଷ୍ଟପୃଷ୍ଟ ବଳିଷ୍ଠ ଲୋକମାନଙ୍କ ତୁଲ୍ୟ ଅଟନ୍ତି। ପୁଣି ସେମାନଙ୍କ ମଧ୍ୟରୁ ଅନେକ ପ୍ରାୟ 7 ଫୁଟ ଉଚ୍ଚତା ବିଶିଷ୍ଟ, ପୁଣି ଓଜନରେ ପ୍ରାୟ 250 ପାଉଣ୍ଡ କିମ୍ବା 300 ପାଉଣ୍ଡ ପର୍ଯ୍ୟନ୍ତ ଅଟନ୍ତି। ତତ୍ପରେ ଜୁଲୁମାନେ, ଚୁଙ୍ଗି ଆଉ ବାସୁଟଗଣ, ପୁଣି ସେପରି ଏକାଧିକ ବିଭିନ୍ନ ସମ୍ପ୍ରଦାୟର ଅଧିବାସୀଗଣ ରହିଛନ୍ତି। ଆଉ ସେଦିନ ପ୍ରଚାର କରୁଥିବା ସମୟରେ ପ୍ରାୟ 15 ବିଭିନ୍ନ ସମ୍ପ୍ରଦାୟ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ମୁଁ ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ଅଟନ୍ତି ଏପରି ଏକ ଶବ୍ଦକୁ କହିଥିଲି, ପୁଣି ଅନୁବାଦକଗଣ ମଧ୍ୟ ସହିତ କଥାବାର୍ତ୍ତା କରିବା ପୂର୍ବେ ମୁଁ ଲୁଣ ପାଣି ପୁଣି ପିଇ ଯାଇଥିଲି, କେହି ଜଣେ ଏପରି କହିଥାନ୍ତି, ପୁଣି ଅନ୍ୟମାନେ କାନଫଟା ଚିତ୍କାର କରିଥାନ୍ତି। ମୁଁ ଚିନ୍ତା କରିବାକୁ ଲାଗିଥିଲି। ପେଣ୍ଟିକଷ୍ଟାଲ ଲୋକଙ୍କୁ ପରଭାଷାରେ କହୁଥିବା ବିଷୟକୁ ମୁଁ ଶୁଣିଥିଲି। ତାହା ଏପରି ଶୁଣାଯାଇପାରନ୍ତା ଜଣେ କୌଣସି ଏକ ଭିନ୍ନ ଧରଣର ପ୍ରକାର କଥା କହିଥାନ୍ତି, ପୁଣି ଅନ୍ୟ ଜଣେ ଅନ୍ୟ ପ୍ରକାର କହିଥାନ୍ତି। ଜଗତରେ ସେପରି ଧରଣର ଭାଷା କିପରି ହୋଇପାରେ? ତଥାପି ବାଇବଲ ଯେ ସତ୍ୟ ଏପରି ମୁଁ ବିଶ୍ୱାସ କରେ। ପୁଣି ଏହା ଯେତେବେଳେ କଥିତ ହୋଇଥିଲା ଯେ ଅର୍ଥ ନଥାଇ କୌଣସି ଭାଷା ନାହିଁ, ଏହା ଯେ ତାହା ଅଟେ ଏପରି ଜଣାଶୁଣା। ସେମାନଙ୍କୁ ମଧ୍ୟ କେତେଜଣ କେହି ଜଣେ ବ୍ୟକ୍ତି ଯାଇ ଏପରି କହିପାରନ୍ତି, ବ୍ଲୋର 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 ବ୍ଲୋର, ତାର ଅର୍ଥ ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ଅଟନ୍ତି। ଅନ୍ୟ ଜଣେ ଆସନ୍ତି ପୁଣି କହନ୍ତି କ୍ଲକ୍ 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 କ୍ଲକ୍, ତାହାର ଅର୍ଥ ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ଅଟନ୍ତି, ଯାହାକି ତାହାର ଭାଷାରେ ସେପରି ଅଟେ। ତେଣୁ ଭାଷାର ଶୈଳୀ ଯେ କି ପ୍ରକାର ଅଟେ ସେଥିରେ କିଛି ଯାଇ ଆସେ ନାହିଁ, କାରଣ କୌଣସି ସ୍ଥାନର ଜଣେ ବ୍ୟକ୍ତି ପାଇଁ ତାହା ଏକ ପ୍ରକାର ଅର୍ଥକୁ ପ୍ରକାଶ କରିଥାଏ, ପୁଣି ସେ ଯେତେବେଳେ ଥିଲା ତାହା ସେହିପରି ପ୍ରକାରେ ଅର୍ଥ ପ୍ରକାଶ କରେ, ଆଉ ସେ ଯେତେବେଳେ ସେପରି ଅବସ୍ଥାରେ ଥିଲା ହୋଇପାରେ ସେମାନେ ତାକୁ କାଢି ପକାଇବେ। ତତ୍ପରେ ମୋର ବାମ ପାଖରେ ମୁଁ ଏପରି ଲକ୍ଷ୍ୟ କରିଥିଲି ଯେ ସେ ଦୂତ ଜଣଙ୍କ ଯେତେବେଳେ ଦଳକୁ ଓହ୍ଲାଇ ଆସିଥିଲେ, ପୁଣି ଏକ ପ୍ରକାର ଦଳକୁ ମୁଁ ଦେଖିଥିଲି, ପୁଣି ସେହି ଦଳ ମଧ୍ୟରେ ମନୁଷ୍ୟ ନଥିଲେ। ଏପରି ଲାଗୁଥିଲା ଯେପରି ସେମାନେ ହର୍ଦ ପରି କିଛି ବସ୍ତୁକୁ ସେମାନଙ୍କ ଚାରିପାଖକୁ ଘୋରାଇ ରଖିଥିଲେ, ଠିକ୍ ଏହିପରି ଭାବରେ ଘେରାଇ ରଖିଥିଲେ, ପୁଣି ଏକ ଶିଶୁ ସନ୍ତାନ ପରି ଉପର ପର୍ଯ୍ୟନ୍ତ ଗୁଡ଼ାଇ ହୋଇ ତତ୍ପରେ ବାନ୍ଧି ରଖିଥିଲେ, ଯେପରିକି ନାପକିନ୍କୁ ବନ୍ଧାଯାଏ। ପୁଣି ତାହା ଏପରି ଥିଲା, ଆଉ ଯେତେ ଦୂର ପର୍ଯ୍ୟନ୍ତ ମୁଁ ଦେଖିପାରୁଥିଲି, ଆଉ ସେମାନେ ଅନ୍ୟ କେହି ନ ହୋଇ ବରଂ ଦଳ ଦଳ ତତ୍ପରେ ଏହି ଦୂତ ଜଣଙ୍କ ଏକ ଚମତ୍କାରୀ ଶ୍ରେଷ୍ଠ ଆଲୋକରେ ବଦଳି ଯାଇଥିଲେ, ପୁଣି ଆଗକୁ ପଛକୁ ଏପରି କରି ଚଳପଚଳ କରିଥିଲେ, ଆଉ ମୁଁ ତ କଦାପି ସେପରି ବହୁଳ ଜନତାଙ୍କ ଏଥିପୂର୍ବେ ଆଦୌ ଦେଖିନଥିଲି। ତତ୍ପରେ ସେହି ଅନ୍ୟ ଦୂତ ଜଣଙ୍କ ମୋର ଅତି ନିକଟକୁ ଆସିଥିଲେ, ପୁଣି ସେ କହିଥିଲେ ସେଠାରେ ସେହି ସଭାରେ 3 ଲକ୍ଷ ଲୋକ ଉପସ୍ଥିତ ହେବେ, ଆଉ ସେ ବିଷୟକୁ ମୁଁ ଏଇଠାରେ ଲେଖି ରଖିଛି। ପୁଣି ଫିନଲ୍ୟାଣ୍ଡରେ ସେହି ଛୋଟ ବାଳକର ପୁନରୁଚ୍ଛିତ ହେବାର ଘଟଣାକୁ ଲେଖି ରଖିବାକୁ ମୁଁ ଯେପରି ଆପଣମାନଙ୍କୁ କହିଥିଲି, ଠିକ୍ ସେହିପରି ଭାବରେ ଏହି କଥାକୁ ଖଣ୍ଡେ କାଗଜରେ ଲେଖିବା ପାଇଁ ମୁଁ ଆପଣଙ୍କୁ କହିବି। ଆପଣମାନଙ୍କ ବାଇବଲର ଏକ ଫର୍ଦ୍ଦ ପୃଷ୍ଠା ଉପରେ କିମ୍ବା ଅନ୍ୟ କୌଣସି ଅଲଗା କାଗଜରେ ଏପରି କଥାକୁ ଲେଖି ରଖନ୍ତୁ ଯେ ସେହି ସ୍ଥାନରେ ସଭାଟିଏ ହେବ, ପୁଣି ସେହି ସଭାରେ ସେଠାରେ ସଭାଟିଏ ହେବ, ପୁଣି ସେ ବିଷୟରେ ଆପଣମାନେ ଏକ ସୂଚନା ମାଧ୍ୟମରେ ଜାଣିପାରିବେ ଯେ ପ୍ରାୟ 3 ଲକ୍ଷ ସଂଖ୍ୟକ ଲୋକ ଉପସ୍ଥିତ ରହିବେ। ପୁଣି ତାହା ସତ୍ୟ କଥା କି ନୁହେଁ, ଏହାକୁ କେବଳ ଲକ୍ଷ୍ୟ କରି ରହନ୍ତୁ। ଅନ୍ୟ ସଭାଠାରୁ ଏହା ପ୍ରାୟ 3 ଗୁଣା ଅଧିକ ଲୋକଙ୍କ ସମାଗମ ହେବ, ବୁଝନ୍ତି ତ? ସେହି ଉପାସନାରେ ଯୋଗ ଦେବାକୁ 3 ଲକ୍ଷ ଲୋକ ହେବେ। ସେଠାକୁ ଯାଇ ପହଞ୍ଚିବା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲସିତ ଅଟେ। କଣ ଯେ କହିବା କଥା ସେ ବିଷୟ ମୁଁ କିଛି ଜାଣେ ନାହିଁ, ଯେହେତୁ ପ୍ରଭୁଙ୍କ ପାଇଁ ଆତ୍ମାଗୁଡ଼ାକୁ ଜିତିବା ପାଇଁ ମୁଁ ଇଚ୍ଛା କରେ। ପୁଣି ସେଠାରେ ଏକଦା 30,000 ସଂଖ୍ୟକ ଦଳେ ବିଜାତୀୟ ମାନଙ୍କୁ ବେଦୀର ଏକ ଡକରା ପାଇଁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ ଉପସ୍ଥିତ ଥିବା ଦେଖିଥିଲି। ବିଜାତୀୟ ମାନଙ୍କର 30,000 ସଂଖ୍ୟକ ଦଳେ ଲୋକ ଆସିଥିଲେ। ବର୍ତ୍ତମାନ ଆମମାନ ବିଷୟବସ୍ତୁ ଉପରେ ଯଥାଶୀଘ୍ର ଫେରିଯିବା। ଗତକାଲି ପ୍ରେତାତ୍ମା ଗୁଡାକର କାରସାଦୀ ଉପରେ ଆମମାନେ ଅଧ୍ୟୟନ କରିଥିଲୁ। ପୁଣି ଈଶ୍ୱର ଯେପରି ଭାବରେ ଚାଳନା ଦେଉଛନ୍ତି, ମୁଁ ଆଜି ତା ଉପରେ ବିଚାର ବିମର୍ଶ କରି ଆସୁଅଛି। ସ୍ୱତନ୍ତ୍ର ହୋଇ ବାହାରି ଆସିବାରେ ଯେ କେତେ ସ୍ୱାଧୀନତା ରହିଛି ତାହାକୁ ଆପଣମାନେ ବୁଝନ୍ତି ନାହିଁ। ପୁଣି ମୁଁ ଜଣେ ଶିକ୍ଷକ ନୁହେଁ, ପୁଣି ବାଇବଲର ବ୍ୟାଖ୍ୟାକାରିତାରୁ ମୁଁ ତ କୋଷେ ଦୂରରେ ରହିଛି। ପୁଣି ମୁଁ ମୋର ଶିକ୍ଷାଗତ ଯୋଗ୍ୟତା ଅଳ୍ପ, କେବଳ 7ମ କକ୍ଷା ପର୍ଯ୍ୟନ୍ତ, ତେଣୁ ତାହା ହିଁ ଅଟେ। ପୁଣି ତାହା ମୁଁ ପ୍ରାୟ 25 ବର୍ଷ ବୟସରେ ବିଦ୍ୟାଳୟ ପରିତ୍ୟାଗ କରିଥିଲି, ତେଣୁ ତାହା ବହୁ ବର୍ଷ ପୂର୍ବର କଥା। ତତ୍ପରେ ମୁଁ ସେତେ କିଛି ଅଧିକ ଅଧ୍ୟୟନ ସୁଦ୍ଧା କରିନାହିଁ, ତଥାପି ପ୍ରତ୍ୟାଦେଶ ମାଧ୍ୟମରେ ମୁଁ ଯାହା କିଛି ଲାଭ କରିଥାଏ ସେସବୁ ବିଷୟକୁ ମୁଁ ଜାଣିଥିଲି। ପୁଣି ସେହି ପ୍ରତ୍ୟାଦେଶ ଗୁଡାକ ଯଦି ବାଇବଲର ସହିତ ତୁଳନାତ୍ମକ ନ ହୁଏ ତେବେ ଏହା ଭ୍ରାନ୍ତିକର ବିଷୟ, ବୁଝନ୍ତି ତ? ଏହାକୁ ନିଶ୍ଚିତ ରୂପେ ବାଇବଲରୁ ହିଁ ହେବାକୁ ଅଛି। ତାହା ଯେ କିପରି ଧରଣର ପ୍ରତ୍ୟାଦେଶ ଅଟେ ସେଥିରେ କିଛି ଯାଏ ଆସେ ନାହିଁ, ଏହାକୁ ନିଶ୍ଚିତ ରୂପେ ସଫଳ ହେବାକୁ ହିଁ ଅଛି। ଈଶ୍ୱରଙ୍କ ଭିତ୍ତିମୂଳ ଏହା ମଧ୍ୟରେ ଅବସ୍ଥିତ, ଏହା ବିନୁ ଅନ୍ୟ କୌଣସି ଭିତ୍ତିମୂଳ ସ୍ଥାପିତ ହୋଇନାହିଁ। ପୁଣି ଏହା କିପରି ଏକ ବିଷୟ, ମୁଁ ଯାହା କିଛି କହିବି ତାହା ଯଦି ଏହାର ବିରୋଧୀ ହେବ ତୁମମାନେ ମୋର ସକଳ ବଚନକୁ ମିଥ୍ୟା ବୋଲି କହିପାର, ଯେହେତୁ ତାହା ହିଁ ସତ୍ୟ, ବୁଝନ୍ତି ତ? ବୁଝନ୍ତି ତ? ତତ୍ପରେ କେହି ଜଣେ ସ୍ୱର୍ଗଦୂତ ଏହାଠାରୁ କୌଣସି ଭିନ୍ନ ଧରଣ କଥା କହନ୍ତି, ପାଉଲ କହିଥିଲେ ତୁମମାନଙ୍କ ପ୍ରତି ସେ ଜଣଙ୍କ ଶାପଗ୍ରସ୍ତ ହେଉ, ଏପରିକି ତେଜମୟ ସ୍ୱର୍ଗଦୂତ ମଧ୍ୟ ସ୍ଥାପିତ ହେଉ। ପୁଣି ସେପରି ଅନେକ କିଛି ଶ୍ରେଷ୍ଠ ବିଷୟ ଅଛି, ମୁଁ ତ କେବଳ ତାହା କେବଳ ମୁଁ 2ଟି ଦିନକୁ ବାଛିଥିଲି, କାରଣ ଲୋକମାନଙ୍କ ପ୍ରତି ଏହାକୁ ସୁସ୍ପଷ୍ଟ କରିବା ନିମନ୍ତେ ତାହା ଆଜି ପୁଣି ଗତକାଲିର ମଧ୍ୟାହ୍ନ ସମୟର ଉପାସନା ଗୁଡାକ ପାଇଁ ଅଟେ। ମୁଁ ଏହାକୁ ସେପରି କରିଥିଲି, ଏହାର କାରଣଟି ଏହା, ଯେହେତୁ ଈଶ୍ୱର ମୋତେ ଯେ ଏ କ୍ଷେତ୍ରରେ ସାହାଯ୍ୟ କରିବେ ସେଥିପାଇଁ ସ୍ୱୟଂ ଦେଖିବା ସୁଯୋଗକୁ ଲାଭ କରିବାକୁ ମୁଁ ମନସ୍ଥ କରିଥିଲି। ମୋହର ହୃଦୟରେ କିଛି ବିଶେଷ ଧରଣର ଭାବନା ରହିଛି, ଆଉ ତାହା ଏପରି ଅଟେ, ଅର୍ଥାତ୍ ଏହି ଶ୍ରେଷ୍ଠ ସମାଚାରରେ ପୁଣି ମୁଁ ଯାହା କିଛି ବାକ୍ୟ କହିଛି ତାହା ଯେ ସତ୍ୟ କଥା, ଈଶ୍ୱର ସେ କଥାକୁ ନିଶ୍ଚିତ କଲା ଉତ୍ତରେ, ପୁଣି ତାହା ଯେ ତାଙ୍କ ବଚନରେ ରହିଛି, ପ୍ରଥମେ ତାଙ୍କ ବାକ୍ୟ ଦ୍ୱାରା, ତତ୍ପରେ ଚିହ୍ନ ଗୁଡିକ ଆଉ ଅଦ୍ଭୁତ ଧରଣର କର୍ମ ଗୁଡାକ ଦ୍ୱାରା ସତ୍ୟ ବୋଲି ପ୍ରମାଣିତ କରିଛନ୍ତି। ପୁଣି ମୁଁ ଏପରି ବିଚାର କରେ, ମଣ୍ଡଳୀରେ ସୁସମାଚାର ସତ୍ୟତା ସହିତ ମୁଁ ଈଶ୍ୱର ନିକଟରେ ଆଭାରୀ ଅଟେ। ଯଦି ମଣ୍ଡଳୀ ନିକଟକୁ ମୁଁ ଏହାକୁ ଆଣିପାରିଛି, ତାହା ହିଁ ଯଥାର୍ଥ। ସେମାନେ ଏପରି ବିଭିନ୍ନ ଧରଣର ଏକାଧିକ ସଂଗଠନ ଗୁଡାକ ଯୋଗୁଁ, ପୁଣି ଏହାର ବିଭିନ୍ନ ଧରଣର ବହୁମୁଖୀ ଦଳ ଗୁଡାକ ଯୋଗୁଁ ଏମାନେ ଭାଙ୍ଗି ଛିନ୍ନଛତ୍ର ହୋଇପଡିଥିଲେ, ତାହା ଅଦ୍ୟାବଧି ଭ୍ରାନ୍ତ ଧରଣ ବିଷୟ। ଆମମାନେ ଯେତେବେଳେ ନୂତନ ଜନ୍ମ ପାଇଥିଲୁ, ଆମେ ସମସ୍ତେ ସେହି ସମୟରୁ ଈଶ୍ୱରଙ୍କ ସନ୍ତାନଗଣ ଅଟୁ, ତାହା ବୁଝନ୍ତୁ। ପୁଣି ଆମମାନେ ଯେ ଈଶ୍ୱରଙ୍କ ସନ୍ତାନ, ଏ ବିଷୟକୁ ଯେ ଆମମାନେ ବୁଝୁ, ଈଶ୍ୱର ତାହା ହିଁ ଚାହାନ୍ତି, ଏ ବିଷୟ ସତ୍ୟତା ତାହା ହିଁ। ପୁଣି ମନେ ରଖିଥାନ୍ତୁ, ସଲୋମନଙ୍କ ମନ୍ଦିର ସମ୍ପୂର୍ଣ୍ଣ ଜଗତରେ ଛିନ୍ନ ଭିନ୍ନ ହୋଇଯାଇଥିଲା। ପୁଣି ଗୋଟିଏ ପଥର ଏ ପାଖ ଖସି ପଡିଥିଲା, ପୁଣି ଅନ୍ୟ ଏକ ପଥର ସେ ପାଖ ଖସି ପଡିଥିଲା, ପୁଣି ଅନ୍ୟ ଏକ ପଥର ଏ ଦିଗକୁ ଖସି ଆସିଥିଲା, ପୁଣି ଅପରଟି ସେ ଦିଗକୁ ଖସି ଆସିଥିଲା। ତଥାପି ଏହା ଯେତେବେଳେ ଏକତ୍ରିତ କରାଯାଇଥିଲା, ସେତେବେଳେ କରତର ଶବ୍ଦ କିମ୍ବା ମାର୍ତ୍ତୁଲ୍ୟ ଶବ୍ଦ ଆଦୌ ଶୁଣାଯାଇନଥିଲା। ପ୍ରତ୍ୟେକ ପଥର ଆପଣାର ଯଥାସ୍ଥାନରେ ସ୍ଥାପିତ ହୋଇ ଖଞ୍ଜା ଯାଇଥିଲେ। ତାହାର ନିର୍ଦ୍ଦେଶକ ଏବଂ ଦାତା ସ୍ୱୟଂରୁ ଈଶ୍ୱର ଥିଲେ। ସମବେତ ମଣ୍ଡଳୀ ଆସେମ୍ବ୍ଲିଜ୍ ନାମକ ଏକ ସହଭାଗିତାରେ ଅଧିକାରୀ ଈଶ୍ୱର ଅଟନ୍ତି, ପୁଣି ଅନ୍ୟଟି ଈଶ୍ୱର ମଣ୍ଡଳୀ ଅଟେ, ତତ୍ପରେ ଅପରଟି ଏହା ଅଟେ, ଅନ୍ୟଟି ତାହା ଅଟେ, ଏହିପରି। ତଥାପି ଏଗୁଡାକ ମଧ୍ୟରେ ସମସ୍ତେ ଯେତେବେଳେ ଏକତ୍ରିତ ହୁଅନ୍ତି, ସେତେବେଳେ ଭାତୃପ୍ରଭ ପରି ପରିଚୟ ପାଉଥିବା ଏକ ବିରାଟ ଦଳ ପ୍ରସ୍ତୁତ ହୋଇଥାନ୍ତି। ପୁଣି ସେପରି ଧରଣର ସହଭାଗିତାକୁ ଈଶ୍ୱର ଏକ ଆସେମ୍ବ୍ଲିଜ୍ରେ ଅବସ୍ଥାପିତ କରନ୍ତି, ପୁଣି ତାହାକୁ ଉର୍ଦ୍ଧ୍ୱକୋଶକୁ ଉଠାଇ ନିଅନ୍ତି। ପ୍ରତ୍ୟେକ ସୁପ୍ରସିଦ୍ଧ ଛବି ହଲ୍ ଅଫ୍ ଆର୍ଟର କାନ୍ଥରେ ଟଙ୍ଗା ହେବାକୁ ଯିବା ପୂର୍ବେ ଏହାକୁ ସମାଲୋଚକମାନଙ୍କ ମଣ୍ଡଳୀ ମଧ୍ୟ ଦେଇ ସର୍ବପ୍ରଥମେ ଯିବାକୁ ପଡିଥାଏ, ଏବଂ ଯିବା ଅଭିପ୍ରାୟରେ ତାହାକୁ ସେମାନଙ୍କ ହଲ୍ ସ୍ଥିତ କାନ୍ଥରେ ଟଙ୍ଗା ହେବାକୁ ପଡିଥାଏ। ସେହି ବ୍ୟକ୍ତି ଜଣଙ୍କ ଯିଏକି ରସନା ତୃପ୍ତିର ଛବିଟିକୁ ଆଙ୍କିଥିଲେ, କିମ୍ବା ମୋତେ କ୍ଷମା କରିବେ, ମୁଁ ତାଙ୍କ ନାମକୁ ମନେ ପକାଇ ନ ପାରେ, ଶେଷ ରାତ୍ରଭୋଜ ଛବିଟିକୁ ଆଙ୍କିଥିଲେ। ଯାହା ହେଉ ପଛେ, ଏଥିପାଇଁ ତାଙ୍କର ପୁରା ଜୀବନ କାଳ ଲାଗିଥିଲା। ସେହି ଛବିଟିକୁ ସେ ଆଙ୍କିବା ନିମନ୍ତେ ସମ୍ପୂର୍ଣ୍ଣ ଜୀବନ କାଳକୁ ବ୍ୟତୀତ କରିଥିଲେ। ଖ୍ରୀଷ୍ଟଙ୍କୁ ପୁଣି ଜିହୁଦାକୁ ଆଙ୍କିବା ନିମନ୍ତେ ତାହା 20 ବର୍ଷ କିମ୍ବା 10 ବର୍ଷ ସମୟ ଲାଗିଥିଲା, ଏପରି ମୁଁ ବିଶ୍ୱାସ କରେ। ଉଭୟଙ୍କୁ ଆଙ୍କିବା ମଧ୍ୟରେ ସମୟର ବ୍ୟବଧାନ ସେତିକି ଥିଲା। ପୁଣି ଆପଣମାନେ ହୃଦ୍ବୋଧ କରିଥିଲେ କି, ସେ ସୁପ୍ରସିଦ୍ଧ ଛବିରେ ସେ ମହାନ ବ୍ୟକ୍ତି ଯିଏକି ଯୀଶୁଙ୍କ ସ୍ଥାନକୁ ଗ୍ରହଣ କରିଥିଲେ, ସେହି ଜଣଙ୍କ ପୁଣି 10 ବର୍ଷ ପରେ ଜିହୁଦାଙ୍କ ସ୍ଥାନକୁ ଅଳଙ୍କୃତ କରିଥିଲେ, ତାହା ହିଁ ସତ୍ୟ କଥା। ସେ ସେପରି ଆଙ୍କିଥିଲେ, ଖ୍ରୀଷ୍ଟଙ୍କ ସ୍ଥାନକୁ ଗ୍ରହଣ କରିବା ନିମନ୍ତେ 10 ବର୍ଷ ଧରି ଏକ ଅପେରାରେ ପାପ କରି ଗୀତ ଗାନ କରୁଥିବା ବ୍ୟକ୍ତି ଜଣକ ପରିଶେଷରେ ଜିହୁଦାଙ୍କ ସ୍ଥାନକୁ ଗ୍ରହଣ କରିଥିଲା। ଆପଣଙ୍କୁ 10 ବର୍ଷ ସମୟକୁ ଆବଶ୍ୟକ ହୋଇନଥାଏ, ସେହି ସମାନ୍ତର ଆଚରଣକୁ ଆପଣ କରିବେ କେବଳ 10 ମିନିଟ ସମୟ ବ୍ୟବଧାନରେ, ଏହା ପାପରେ ଆପଣଙ୍କ ଆଚରଣକୁ ପରିବର୍ତ୍ତନ କରି ପକାଇବ। ଏହା ସତ୍ତ୍ୱେ ଯେ କୌଣସି ପ୍ରକାରେ ସେ ଛବିଟି ସମାଲୋଚକମାନଙ୍କ ମଧ୍ୟରେ ଉପସ୍ଥିତ କରାଯାଇଥିଲା, ପରମେଶ୍ୱରଙ୍କ ମଣ୍ଡଳୀ ପାଇଁ ସେପରି ଧରଣର ଅବସ୍ଥା ସମ୍ବନ୍ଧରେ ମୁଁ ଚିନ୍ତା କରେ, ଯେଉଁ ଦଳଟି ଏପରି ପରିଚିତ ହୋଇଥାଏ ତା ପାଇଁ, ହଁ, ଏହାକୁ କୌଣସି ପ୍ରକାର ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟରେ ଥିବାର ସ୍ଥିତିକୁ ଅର୍ଥ କରି ମୁଁ କହେ ନାହିଁ। ମୁଁ ସାତ ସମୁଦ୍ର ପାର କରି ଯାତ୍ରା କରିଛି, ପୁଣି ସମସ୍ତ ପୃଥିବୀ ଭ୍ରମଣ କରିବାରେ ଏହା ମୋର ତୃତୀୟ ଫେରା। ପୁଣି ଲୋକେ ଏପରି କହନ୍ତି, ଧର୍ମାନ୍ଧ ବ୍ୟକ୍ତି। ପୁଣି ମୁଁ ବିଶ୍ୱକୁ ଅନୁସନ୍ଧାନ କରିଛି, ତଥାପି କାହାରି ଜଣକୁ ଧର୍ମାନ୍ଧ ବୋଲି ମୁଁ ଅଦ୍ୟାବଧି ପାଇନାହିଁ। ତାହା ତ ଏପରି ଏକ ନାମ ଯାହାକୁ ଶୟତାନ ଲୋକମାନଙ୍କୁ ଲଗାଇ ଦେଇଛି, ତାହା ସବୁକିଛି ଉଦ୍ଦେଶ୍ୟ। ଧର୍ମାନ୍ଧ ବୋଲି ସେପରି କିଛି ବିଷୟ ଆଦୌ ନାହିଁ। ପୁଣି ଏହି ଦେଶରେ ଥିବା 668 ବିଭିନ୍ନ ମଣ୍ଡଳୀର ଲେଖାଯୋଖାକୁ ମୁଁ ଲାଭ କରିଛି, ପୁଣି ପୃଥିବୀରେ ବ୍ୟବସ୍ଥିତ ହୋଇ ରହିଥିବା ସଂସ୍ଥା ଗୁଡିକର ବିବରଣୀ ମଧ୍ୟ ଲାଭ କରିଛି, ମାତ୍ର ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା ଧର୍ମାନ୍ଧ କହି ପରିଚିତ ନୁହନ୍ତି। ଆଉ ସେହି ଲେଖାଯୋଖାର ବିବରଣୀ ସରକାରଙ୍କଠାରେ ପ୍ରକାଶିତ, ମୁଁ ଜାଣିଥିବା ନ୍ୟାୟ ସେପରି କୌଣସି ମଣ୍ଡଳୀ ଧର୍ମାନ୍ଧ କହି ପରିଚିତ ନାହାନ୍ତି। ତେଣୁ ତାହା ଏପରି ଏକ ବିଷୟ ଥିଲା ଯଦ୍ୱାରା ଶୈତାନ ପରିଚିତ ଅଟେ। ତଥାପି ଏହିସବୁ ମଧ୍ୟରେ ଏହିସବୁ ବିଷୟରେ ଈଶ୍ୱର ଛବିଟିଏ ଆଙ୍କିଛନ୍ତି। ପୁଣି ଏକଦା ଏହି ପୁରାତନ କ୍ଷୁଦ୍ର ମଣ୍ଡଳୀ ଗୁଡାକ ଏହି ସ୍ଥାନରେ ଥିଲେ। ଆପଣମାନଙ୍କ ମଧ୍ୟରୁ କେତେକ ସେପରି ଥିଲେ, ମୁଁ ଧୂସର ରଙ୍ଗର କେଶଧାରୀ ବ୍ୟକ୍ତି ଜଣଙ୍କୁ ଲକ୍ଷ୍ୟ କରିଥାଏ। ଗତକାଲି ମୋର ପୁତ୍ର ପରି ମୁଁ କୋଠରି ମଧ୍ୟରେ ଥିଲି, ଅଧ୍ୟୟନରତ ଥିଲି, ପୁଣି ଜଣେ ସେବକ ପାଖକୁ ଆସିଥିଲେ, ପୁଣି କହିଥିଲେ, ତୁମ ପିତାଙ୍କ ସହିତ କର୍ମୋଦନ କରିବାକୁ ଚାହେଁ। ଅବଶ୍ୟ ମୋର ପୁତ୍ର ଭାଇ ବାକ୍ସଟର, ପୁଣି ତାଙ୍କ ସମକକ୍ଷ ଅନ୍ୟାନ୍ୟ ଭାତୃଗଣ ସହିତ ସହଭାଗିତା ରଖି ଆସିଛି, ଯିଏକି କେବଳ ନୁହେଁ ଯଥାଶୀଘ୍ର ତାହା ହିଁ ଅଟେ। ମୁଁ କିନ୍ତୁ ତାହାକୁ ପସନ୍ଦ କରେ ନାହିଁ, ବୁଝନ୍ତି ତ? କିଛି କାରଣ ନାହିଁ ଯଦି ମୁଁ ଅବଶ୍ୟ ମୁଁ ମଣିଷର ପୁଣି ଈଶ୍ୱରଙ୍କର ଆଦୌ ହୋଇପାରେ ନାହିଁ, ତଥାପି ମୋର ଭାତୃଗଣଙ୍କ ସହିତ ମୁଁ କରବର୍ଦ୍ଧନ କରିବାକୁ ପସନ୍ଦ କରେ। ଏପରି ମୁଁ ବିଚାର କରେ, ମୁଁ ତାହା କରିବାକୁ ପସନ୍ଦ କରେ। ଏହା ସମ୍ବନ୍ଧରେ ସେପରି କିଛି ବିଷୟ ରହିଛି, ମୁଁ ଜଣେ ସେବକଙ୍କ ସହିତ କରବର୍ଦ୍ଧନ କରିବାକୁ ପସନ୍ଦ କରେ। କେବଳ ଜଣେ ସେବକଙ୍କ ସହିତ ପରି ନୁହେଁ, ମାତ୍ର ଈଶ୍ୱରଙ୍କ ଯେକୌଣସି ସନ୍ତାନ ସହିତ ମୁଁ ଏହା କରିବାକୁ ପସନ୍ଦ କରେ। ଏ ବିଷୟ ମୋର ପତ୍ନୀ ମୋତେ ନ କହିବା ପର୍ଯ୍ୟନ୍ତ ମୋର କିଛି ଧାରଣା ଏ ବିଷୟ ନଥିଲା ଏବଂ ମୁଁ ତାହା ଜାଣିନଥିଲି। ଭଲ ହୋଇଥାନ୍ତା ସେହି ସେବକଙ୍କୁ ସେ ଯଦି ସେପରି କହିପାରିଥାନ୍ତେ, କେବଳ କିଛି କ୍ଷଣ ପାଇଁ ଅପେକ୍ଷା କରନ୍ତୁ, ଆଚ୍ଛା ତେବେ ତା ଅଧିକ ଉତ୍ତମ ହୋଇଥାନ୍ତା, କାରଣ ସେ ସେହି ସ୍ଥାନରେ ପ୍ରାର୍ଥନା କରନ୍ତି। ପୁଣି ସେ ଯେ କଣ କହିଥିଲେ ତାହାକୁ ମୁଁ ବୁଝିଥାନ୍ତି, ସେ ବିଷୟରେ ମୁଁ ତାଙ୍କୁ କିଛିଟା ସୁଧାରିଥାନ୍ତି, ସେପରି ନ କରିବାକୁ କହିଥାନ୍ତି, ବୁଝନ୍ତି ତ? ଆଉ ସେଇ ହେତୁ ଏହା ସତ୍ୟ କଥା ଅଟେ। ପୁଣି ଜଣେ ଭାଇ କିଛି ସମୟ ପୂର୍ବେ ଯେପରି କହିଥିଲେ, ଆପଣ କଦାପି ଯଥାସମ୍ଭବ ବାହାରି ଆସିପାରିନଥାନ୍ତି, ଯଦି ଆପଣ ସେପରି କରନ୍ତି ତେବେ ତାହା ଯେ ରାତ୍ରି ସମୟରେ ସମ୍ଭବ ସେ ବିଷୟ ଘେନି ମୁଁ ନିଶ୍ଚିତ ଆପଣମାନେ ବୁଝନ୍ତି। ଲୋକେ କଥାବାର୍ତ୍ତା କରିବେ ଲାଗିଛନ୍ତି, ପୁଣି ପ୍ରତ୍ୟେକ ଜଣ ସମ୍ଭବତଃ ପୀଡିତ ଅବସ୍ଥାରେ ଅଛନ୍ତି। ତତ୍ପରେ ଏ ବିଷୟ ଘେନି ସେମାନେ ଯେତେବେଳେ ଆଲୋଚନା କରିବା ଲାଗନ୍ତି, ଯଥାଶୀଘ୍ର ସେ ବିଷୟରେ ଅବଗତ ହେବା ନିମନ୍ତେ ସେହି ସ୍ଥାନରେ ଈଶ୍ୱର ଦୂତ ଆସି ଉପସ୍ଥିତ ହୋଇଥାନ୍ତି। ସେଠାରେ କେହି ଜଣେ ବସିଛନ୍ତି ବର୍ତ୍ତମାନ ମୋ ଆଡକୁ ଚାହିଁ ରହିଛନ୍ତି, ତାହା ଯେ ସତ୍ୟ କଥା ଏହାକୁ ଜାଣନ୍ତି। ପ୍ରାୟତଃ କିଛି କ୍ଷଣ ପୂର୍ବେ କିମ୍ବା ଦେଢ ଘଣ୍ଟା ପୂର୍ବେ ସେ ମୋ ଆଡକୁ ଚାହିଁ ରହୁଥିଲେ। ଜଣେ ନାରୀ ଏହି ସ୍ଥାନରେ ବସିଛନ୍ତି, ଏହା ଯେ କି ପ୍ରକାର ବିଷୟ ଥିଲା ଯାହାକୁ ସେ ଜାଣିନଥିଲେ, ଅର୍ଥାତ୍ ସେଦିନ ରାତିରେ ଜଣେ ଦୂତ ତାଙ୍କ ସହିତ ଆଳାପ କରିଥିଲେ, ପୁଣି ତାଙ୍କୁ କିଛି କହିଥିଲେ, ପୁଣି ସେ ତାହାକୁ ଆଦୌ ବୁଝିପାରିନଥିଲେ, ମାତ୍ର ତାହା ଆଜି ଘଟିଥିଲା। ତେଣୁ ସେ ତାଙ୍କ ସହିତ ଯେତେବେଳେ କଥାବାର୍ତ୍ତା କରିଥିଲେ ତାହାର ଅର୍ଥ ଯେ କଣ ଥିଲା ଏହାକୁ ସେ ବର୍ତ୍ତମାନ ବୁଝନ୍ତି। ପୁଣି ବର୍ତ୍ତମାନ ସେଠାରେ ଠିଆ ହୋଇ ତାଙ୍କ ସହିତ କଥାବାର୍ତ୍ତା କରୁଥିବା ଅବସରରେ ଈଶ୍ୱରଙ୍କ ଦୂତ ସିଧାସଳଖ ପଛକୁ ଫେରି ବାହାରି ଯାଇଥିଲେ। ପୁଣି ତାଙ୍କ ସମସ୍ୟା ଯେ କଣ ସେ କଥା ତାକୁ କହିଥିଲେ, ପୁଣି ଏହିସବୁ ବିଷୟ ଯେ କିପରି ଧରଣର ଥିଲା, ପୁଣି ସେ ଯେ କଣ ଚିନ୍ତା କରୁଥିଲେ ସେ ସବୁ ବିଷୟ ତାଙ୍କୁ ଅବଗତ କରାଇଥିଲେ। ପୁଣି ତାଙ୍କର ଜଣେ ସମ୍ପର୍କୀୟ ଆଉ ପ୍ରଭୁ କିପରି କଥାବାର୍ତ୍ତା କରିଥିଲେ, ପୁଣି ସେ ଯେ ଏହାକୁ ସିଦ୍ଧ କରିଥିଲେ, ପୁଣି ତାହା ଯେ ଘଟିବାକୁ ଯାଉଛି ସେ ବିଷୟ ସୁଦ୍ଧା ତାକୁ କହିଥିଲେ। ତେଣୁ ସେ ସମାନ ସୂଚନା ଅନୁସାରେ ଏହା ଘଟିବ, ବୁଝନ୍ତି ତ? ଈଶ୍ୱର ସେ ବିଷୟକୁ କହିଥିଲେ। ଆଚ୍ଛା ତେବେ ବର୍ତ୍ତମାନ ଯେପରି କିଛି କ୍ଷଣ ପାଇଁ କହିବାର ଅର୍ଥଟି ଅଟେ, ତତ୍ପରେ ଆଉ ପ୍ରତିଟି ଦର୍ଶନ ସେହିପରି ଭାବରେ ଆପଣଙ୍କୁ କେବଳ ଦୁର୍ବଳ କରି ପକାଏ, ବୁଝନ୍ତୁ। ପୁଣି ସର୍ବପ୍ରଥମ ଲକ୍ଷଣଟି ତ ଆପଣମାନଙ୍କୁ ଜଣା, ରାତ୍ରି କାଳରେ ଆପଣ ଉପାସନାଳୟରେ ଉପସ୍ଥିତ ହୁଅନ୍ତି, ଆପଣ ସେତେବେଳେ ଏତେ ଅଧିକ ରୂପେ କେବଳ ଅଧୀର ହୋଇ ପଡନ୍ତି ଯେ ଆପଣଙ୍କୁ କଣ ଯେ କରିବା କଥା ତାହାକୁ ମଧ୍ୟ କଷ୍ଟ କରି ସୁଦ୍ଧା ବୁଝିନଥାନ୍ତି। ତେଣୁ ଆପଣମାନେ ଏତେବେଳେ ମୋ ପାଇଁ ପ୍ରାର୍ଥନା କରନ୍ତୁ, ବୁଝନ୍ତୁ, ଯେହେତୁ ଏହା ଗୋଟିଏ ଉପାସନାରୁ ଅନ୍ୟ ଏକ ଉପାସନା ପାଇଁ କାର୍ଯ୍ୟ କରିଥାଏ। ଏହା କେବଳ ଗୋଟିଏ ମାତ୍ର ଉପାସନା ଥିଲା, ଏହା ସମ୍ପୂର୍ଣ୍ଣ ରୂପେ ଏକ ଭିନ୍ନ ଧରଣର ଉପାସନା ହେବ। ତତ୍ପରେ ମୁଁ ଯଦି ବର୍ତ୍ତମାନ ଘରକୁ ଫେରିଯାଏ, ପୁଣି କିଛି ମାସ ଧରି କୌଣସି କାମ କରିବାକୁ ନ ଯାଏ, ବାହାରକୁ ଚାଲିଯାଏ ଆଉ ନିଜର ବଂଶୀ ଧରି ମାଛ ମାରିବାକୁ ଯାଏ, ମାତ୍ର ଏତେବେଳେ ତ ତାହା ଏକ ଭିନ୍ନ ପ୍ରକାର ବିଷୟ। ଗୋଟିଏ ଉପାସନାରୁ ଅନ୍ୟ ଏକ ଉପାସନାକୁ ମୋତେ ଯିବାକୁ ହିଁ ଅଛି, ଗୋଟିଏ ସଭାରୁ ଅନ୍ୟ ଏକ ସଭାକୁ ଯିବି ହିଁ ଯିବି। ଆପଣମାନେ ବୁଝନ୍ତୁ, ତାହା ହିଁ ଏହାକୁ ସେପରି ପ୍ରସ୍ତୁତ କରିଥାଏ। ପୁଣି ଆପଣମାନେ ସମସ୍ତେ ପ୍ରାର୍ଥନା କରନ୍ତୁ, ସେଠାରେ ପଛ ପାଖରେ ବସିଥିବା ଲୋକମାନେ ସେପରି କରନ୍ତୁ। ଗତ ରାତିରେ ସେମାନେ ମୋତେ ଏପରି କହିଥିଲେ, ଆହ୍ୱାନକୁ ଆଦୌ ଉତ୍ତର ଦେଇନଥିଲେ, ପୁଣି ତାହା ଅଧିକ ବିପଦପୂର୍ଣ୍ଣ ଅଟେ। ଆପଣମାନେ ବୁଝନ୍ତୁ, ସେମାନେ ଏ କଥାକୁ ଯେତେବେଳେ କହିଥିଲେ, ଭଲ କଥା, ସମୟ ସମୟରେ ସେ ବତି ଗୁଡାକ ଆଦୌ ଜଳି ନଥାନ୍ତି, ସେଗୁଡାକ ମଧ୍ୟରେ ଏକ ପ୍ରକାର କଳା ଦାଗ ରହିଥାଏ। ଈଶ୍ୱରଙ୍କ ଦୂତ ଜଣଙ୍କ ସେଠାରେ ଯେତେବେଳେ ଉପସ୍ଥିତ ଥିଲେ, ମୁଁ ତାଙ୍କୁ ସେଠାରେ ଧ୍ୟାନର ସହିତ ଦେଖିଥିଲି, ମୁଁ ତାହାକୁ ଅନୁଭବ କରିପାରେ। ପୁଣି ସେ ଯେ ମୋ ଠାରୁ ଚାଲି ଯାଆନ୍ତି ତାହାକୁ ସୁଦ୍ଧା ମୁଁ ଅନୁଭବ କରିବି, ଆଉ ମୁଁ ଲକ୍ଷ୍ୟ କରିବି ଏହା ମୋତେ ଛାଡ଼ିଦେବ, ପୁଣି କୌଣସି ଏକ ସ୍ଥାନକୁ ମୁଁ ଚାଲିଯିବି, ପୁଣି କିଛି ସମୟ ଧରି ସେଠାରେ ଠିଆ ରହିବି, ତତ୍ପରେ ଯାଇ ମୁଁ ଏହାକୁ ବୁଝିପାରିବି, ତତ୍ପରେ ଏହା ଜଳି ଉଠିବ ଆଉ ସେଠାରେ ଏକ ଦର୍ଶନ ଦେଖିବାକୁ ମିଳିବ, ତତ୍ପରେ ଯାଇ ମୁଁ ଦର୍ଶନଟିକୁ ଦେଖିବି। ପୁଣି ତାହାର ପାଖାପାଖି ଅଞ୍ଚଳରେ କିପରି ଧରଣର ବ୍ୟକ୍ତି ଯିଏ ଉପସ୍ଥିତ ଅଛନ୍ତି ତାହାକୁ ମୁଁ ଦେଖିପାରିବି, ମୁଁ ବ୍ୟକ୍ତିଙ୍କୁ ଖୋଜି ପାଇଥାଏ, ତତ୍ପରେ ମୁଁ କହିଥାଏ, ତାହା ହିଁ ଯାହାକି ଘଟିଥାଏ ତାହା ହିଁ କାର୍ଯ୍ୟକାରୀ ହୋଇଥାଏ। ସେ କଥାଟିକୁ ସମସ୍ତଙ୍କୁ କହିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡେ ନାହିଁ, ତଥାପି ତାହା ଅଟେ, ତାହା ହିଁ ଯାହାକି ଘଟିଥାଏ, ଏହାକୁ ବୁଝନ୍ତୁ। ଏହି ସବୁକିଛି ବିଷୟ ଆତ୍ମିକ ସ୍ତରର ବିଷୟ ଅଟେ। ତତ୍ପରେ ସେ ବ୍ୟକ୍ତି ଯଦି ପ୍ରତ୍ୟୁତ୍ତର ନ ଦିଅନ୍ତି ତାହା ତ ସେପରି ଧରଣ ଏକ ବିଷୟ ପରି ହେବ ଯେପରିକି ଏଠାରେ ବାଇବଲ ପାଠ କରାଯାଉଛି, ପୁଣି ପ୍ରକାଶ କରାଯାଉଛି, ଏଥିରେ କିଛି ପ୍ରଭାବ ରହିନାହିଁ, ଏଥିରେ ଦୂରେଇ ଯାଆନ୍ତୁ, ବୁଝନ୍ତି ତ? ସୁତରାଂ ତାହା ଅତି କଷ୍ଟଦାୟକ ବେପାର ପରି ହୋଇଥାଏ। ତେଣୁ ସବୁବେଳେ ସତର୍କ ହୋଇ ରହନ୍ତୁ, ଶୁଣିବାରେ ତତ୍ପର ହୁଅନ୍ତୁ, ଧ୍ୟାନ ଲଗାଇ ରହିଥାନ୍ତୁ। ସେ ଯେତେବେଳେ କହନ୍ତି ଉତ୍ତର ଦିଅନ୍ତୁ, ଯେକୌଣସି ସମୟରେ ଉତ୍ତର ଦେବାକୁ ସଜାଗ ହୋଇ ରହନ୍ତୁ। ତେଣୁ ମୋର ପତ୍ନୀ ପୁଣି ଭାଇ ବିଲର ପୁଣି ସେମାନଙ୍କ ମଧ୍ୟରୁ ଅନେକ ସେ ବିଷୟରେ ଆଜି ସକାଳେ ମୋତେ କହୁଥିଲେ, ଅର୍ଥାତ୍ ତାହା କୌଣସି ସ୍ଥାନରେ କେହି ଜଣେ ବ୍ୟକ୍ତି ଆପଣଙ୍କ ଭାଇକୁ ଡାକିଲା ପରି ବିଷୟ ତଦ୍ୱାରା ତାଙ୍କ ମଧ୍ୟ କିଛିଟା ଭୁଲ ତ୍ରୁଟି ଥିବା ବିଷୟକୁ ବିଷୟ ପରି କଥା ପୁଣି ସେପରି ଅନେକ କିଛି ବିଷୟ। ଆଉ ସେହି ବ୍ୟକ୍ତି ଜଣକ ଉକ୍ତ ଆହ୍ୱାନ ନିମିତ୍ତ କୌଣସି ଉତ୍ତର ଦେଇନଥିଲେ, ସୁତରାଂ ତାହା କିଛି ଉପକାର ଆଦୌ କରିନଥିଲା। ତାହା ତ ଈଶ୍ୱର ପୁଣି ସେ ବ୍ୟକ୍ତିଙ୍କ ମଧ୍ୟରେ ସମାଧାନର ଉଦ୍ଦେଶ୍ୟ ଅଟେ। ଦର୍ଶନଟି ମୋଠାରେ ଦୂରେଇ ଯାଇଥିଲା, ତତ୍ପରେ ଏହାକୁ ମୁଁ ଆଦୌ ଦେଖିପାରିନଥିଲି କାରଣ ସେ ଉତ୍ତର ଦେଇନଥିଲେ। ତେଣୁ ଧ୍ୟାନ ଦେଇ ରହନ୍ତୁ, ସବୁବେଳେ ସତର୍କ ଅବଲମ୍ବନ କରି ରହିଥାନ୍ତୁ। ଆଉ ପ୍ରେତବିଦ୍ୟାର ଏହି ବିଷୟବସ୍ତୁ ଉପରେ ଆଲୋଚନା କରିବା ଅବସରରେ ପୁଣି ପ୍ରେତ ଗୁଡାକ ଉପରେ କହୁଥିବା ଅବସରରେ ଆଉ ଲୋକମାନେ ପ୍ରେତ ଗୁଡାକ ବୋଲି ଆପଣମାନେ ଯେତେବେଳେ କହନ୍ତି ଯଥାଶୀଘ୍ର ସେମାନେ ଚିନ୍ତା କରିବା ଲାଗିଥାନ୍ତି, ଆରେ ବା କୌଣସି ପ୍ରକାର ଭଣ୍ଡାମି କିମ୍ବା ସେପରି କିଛି ବିଷୟ। ତଥାପି ପ୍ରେତାତ୍ମା ଗୁଡାକ ସ୍ୱର୍ଗଦୂତ ମାନଙ୍କ ପରି ହୁବହୁ ଯଥାର୍ଥ ଅଟନ୍ତି, ସେମାନେ ପ୍ରକୃତରେ ବାସ୍ତବ ପରି ଅଟନ୍ତି। ଆଉ ଯୀଶୁଖ୍ରୀଷ୍ଟ ଯେପରି ବାସ୍ତବର ସହିତ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ଠିକ ସେହିପରି ଭାବରେ ଶୈତାନ ମଧ୍ୟ ପ୍ରେତାତ୍ମା ପରି ବାସ୍ତବ ଅଟେ, ତାହା ଏକ ଶୈତାନ। ସ୍ୱର୍ଗ ମଧ୍ୟ ସେହିପରି ଭାବେ ବାସ୍ତବ ଅଟେ, ପୁଣି ନରକ ବୋଲି ସେପରି କିଛି ସ୍ଥାନ ଯଦି ନାହିଁ ତେବେ ସ୍ୱର୍ଗ ବୋଲି ସୁଦ୍ଧା ସେପରି କିଛି ସ୍ଥାନ ଆଦୌ ନାହିଁ। ପୁଣି ଚିରସ୍ଥାୟୀ ଆଶୀର୍ବାଦ ବୋଲି ସେପରି କିଛି ସତ୍ୟତା ଯଦି ନାହିଁ କିମ୍ବା ଚିରସ୍ଥାୟୀ ଦଣ୍ଡବିଧାନ ବୋଲି ସେପରି କିଛି ବିଷୟ ଯଦି ନାହିଁ ତେବେ ଚିରସ୍ଥାୟୀ ଆଶୀର୍ବାଦ କହି ସେପରି କିଛି ସତ୍ୟତା ମଧ୍ୟ ନାହିଁ। ଦିବସ ବୋଲି କହି କିଛି ସତ୍ତା ଯଦି ନାହିଁ ତେବେ ରାତ୍ରି ବୋଲି ସେପରି କିଛି ସତ୍ତା ମଧ୍ୟ ନାହିଁ, ବୁଝନ୍ତି ତ। ତଥାପି ଏତେ ନିଶ୍ଚିତ ରୂପେ ଦିବସ ବୋଲି କହି ଏକ ସତ୍ତା ଯେପରି ରହିଛି ସେହିପରି ରାତ୍ରିରେ ମଧ୍ୟ ସତ୍ତା ରହିଛି। ପୁଣି ଯେତେ ନିଶ୍ଚିତ ରୂପେ ଖ୍ରୀଷ୍ଟିଆନ ପରିଚିତ ଥିବା କେହି ବ୍ୟକ୍ତି ଯଦି ଅଛନ୍ତି ଠିକ ସେହିପରି ରୂପେ କେହି ଜଣେ ଭଣ୍ଡ ବ୍ୟକ୍ତି ସୁଦ୍ଧା ନିଶ୍ଚିତ ଭାବେ ଅଛନ୍ତି। କେହି ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ଆଗତ ବୋଲି ପରିଚିତ ଥାଇ ଯେତେ ନିଶ୍ଚିତ ରୂପେ ରହିଛନ୍ତି ଠିକ ସେତିକି ନିଶ୍ଚିତ ରୂପେ ତାହାର ଜଣେ ନକଲକାରୀ ମଧ୍ୟ ରହିଛି, ବୁଝନ୍ତି ତ। ଏହା ତ ଠିକ ସେହିପରି ସିଧା ପୁଣି ଓଲଟାର ସ୍ଥିତି ସଦୃଶ ଅଟେ, କଳା ଆଉ ଧଳା ପରି ଅଟେ। ଜୀବନର ପ୍ରତିଟି କ୍ଷେତ୍ରରେ ସେପରି ଧରଣର ବିଷୟ ପରିଚିତ ହୋଇ ରହିଛି, ପ୍ରତିଟି କ୍ଷେତ୍ରରେ ସାଧୁ ପୁଣି ଅସାଧୁ ଉଭୟ ରହିଛନ୍ତି। ତତ୍ପରେ ସତ୍ୟ ସୁସମାଚାର ପୁଣି ଭ୍ରାନ୍ତ ସୁସମାଚାର ମଧ୍ୟ ରହିଛି, ପୁଣି ଯୋଗ୍ୟ ବାପ୍ତିସ୍ମ ଆଉ ଅଯୋଗ୍ୟ ବାପ୍ତିସ୍ମ ସୁଦ୍ଧା ରହିଛି। ଜଣେ ଭଣ୍ଡ ବିଶ୍ୱାସୀ ପୁଣି ଅନ୍ୟ ଜଣେ ଅସଲି ବିଶ୍ୱାସୀ ମଧ୍ୟ ରହିଛନ୍ତି, ଏକ ଅସଲି ଆମେରିକୀୟ ଡଲାର ରହିଛି ପୁଣି ଆଉ ଏକ ନକଲି ଆମେରିକୀୟ ଡଲାର ମଧ୍ୟ ରହିଛି। ଜଣେ ଅସଲି ଖ୍ରୀଷ୍ଟିଆନ ପୁଣି ଅନ୍ୟ ଜଣେ ନକଲି ଖ୍ରୀଷ୍ଟିଆନ, ଜଣେ ଅସଲି ଭଣ୍ଡ ଖ୍ରୀଷ୍ଟିଆନ ମଧ୍ୟ ରହିଛି, ବୁଝନ୍ତୁ। ତାହା ତ କେବଳ ନକଲ କରୁଥିବା ବିଷୟ ପରି ଅଟେ। ସୁତରାଂ ଆପଣମାନେ ସେପରି ଧର ବିଷୟକୁ ପାଇଥାନ୍ତି କାରଣ ଏମାନେ ଏକତ୍ରିତ ହୋଇ ଅଗ୍ରସର କରନ୍ତି, ପୁଣି ଆମମାନେ ଏହାକୁ ଆଦୌ ଅଲଗା କରି ପାରିନଥାଉ, ଈଶ୍ୱର ବର୍ଷା ବର୍ଷିବାକୁ ଦିଅନ୍ତି। ଏହାରି ଉପରେ ଆଧାର କରି ଅଳ୍ପ ସମୟ ପାଇଁ ମୋତେ ଏଠାରେ କିଛି କହିବାକୁ ସୁଯୋଗ ଦିଅନ୍ତୁ। ଏଠାରେ କେତେ ଜଣ ପ୍ରଚାରକ ଉପସ୍ଥିତ ଅଛନ୍ତି, ନିଜ ହସ୍ତ ଗୁଡାକୁ ଉପରକୁ ଉଠାନ୍ତୁ। ପ୍ରତ୍ୟେକ ସ୍ଥାନରେ ଉପସ୍ଥିତ ଥିବା ପ୍ରଚାରକ ଗଣ ଆପଣମାନଙ୍କ ହସ୍ତ ଗୁଡାକୁ ଆସୁ ଦେଖିବା ଭଲ କଥା। ଭାତୃଗଣ ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ଏହାକୁ ଆପଣମାନେ ଧର୍ମପଦେଶ କହି ଆଦୌ ଗ୍ରହଣ କରନ୍ତୁ ନାହିଁ, ତଥାପି ଏହି ପ୍ରମୁଖ ବିଷୟବସ୍ତୁ ଆଡକୁ ଅଗ୍ରସର କରିବା ପୂର୍ବେ ତାହେଲେ କଣ ସେ ବିଷୟରେ ମୁଁ ଆପଣମାନଙ୍କୁ ପରିଚିତ କରାଇବି। ଏଠାରେ କେତେ ଜଣ ପେଣ୍ଟିକୋଷ୍ଟାଲ ସଭ୍ୟ ଉପସ୍ଥିତ ଅଛନ୍ତି, ପ୍ରତ୍ୟେକ ସ୍ଥାନରେ ଉପସ୍ଥିତ ଥିବା ସଜ୍ଜନଗଣ ନିଜ ନିଜ ହାତ ଗୁଡାକୁ ଉପରକୁ ଉଠାନ୍ତୁ। ଉତ୍ତମ କଥା, ଆପଣମାନେ ସମସ୍ତେ ପେଣ୍ଟିକୋଷ୍ଟାଲ ଅଟନ୍ତି, ଅତି ଉତ୍ତମ। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସହାୟତାକୁ ମଧ୍ୟକୁ ଯେତେବେଳେ ଯାଇଥିଲି ମୁଁ ଯେ କିପରି ଅନୁଭୂତିକୁ ଲାଭ କରିଥିଲି ତାହା କହିବାକୁ ଯାଉଛି। ମୁଁ ଠିକ ଏହି ଇଣ୍ଡିଆନାର ଏକ ସୁପରିଚିତ ସ୍ଥାନ ଯାହାକି ମିସାୱାକା ନାମରେ ପରିଚିତ ସେହି ସ୍ଥାନରେ ଥିଲି। ସର୍ବପ୍ରଥମ ପେଣ୍ଟିକୋଷ୍ଟାଲ ଲୋକଗୁଡାକ ଯେଉଁମାନଙ୍କୁ ମୁଁ ସେତେବେଳେ ଭେଟିଥିଲି ସେମାନେ ଯେ ପେଣ୍ଟିକୋଷ୍ଟାଲ ଆସେମ୍ବ୍ଲି ଅଫ୍ ଜିଜସ୍ କ୍ରାଇଷ୍ଟ ସଦସ୍ୟ ଥିଲେ ଏପରି ମୁଁ ବିଶ୍ୱାସ କରେ, କିମ୍ବା ସେପରି ଧରଣର ଏକ ଦଳ ଥିଲେ, ଅତି ଆତ୍ମିକ ମନା ଚମତ୍କାର ଦଳର ଲୋକଗୁଡାକ ଥିଲେ। ବର୍ତ୍ତମାନ ଏମାନେ ଉଭୟ ସାଙ୍ଗଠାନିକ ରୂପରେ ନେଇସାରିଛନ୍ତି, ପୁଣି ଏକାଠି ମିଶିଯାଇ ୟୁନାଇଟେଡ ପେଣ୍ଟିକୋଷ୍ଟାଲ ନାମରେ ପରିଚିତ ଅଟନ୍ତି। ଏମାନେ ଅନ୍ୟମାନଙ୍କ ମଧ୍ୟରୁ ପୃଥକ ହୋଇସାରିଛନ୍ତି କାରଣ ଜଳରେ ବାପ୍ତିସ୍ମ ଦେବାର କାରଣଟି ଏକ ପ୍ରମୁଖ ବିଷୟ ହୋଇ ଦଣ୍ଡାମାନ ହେଲା। ତାହା ତ ସେମାନଙ୍କୁ କଦାପି ଏକ ଧର୍ମାନ୍ଧତାର ଦଳ ବୋଲି ପରିଚିତ କରେ ନାହିଁ, କାରଣ ସେମାନଙ୍କ ସମକକ୍ଷ ଏପରି କେତେ ଜଣ ବ୍ୟକ୍ତି ଏମାନଙ୍କ ମଧ୍ୟ ଅଛନ୍ତି ଯେମାନେ ପ୍ରକୃତରେ ଅସଲି ବିଶ୍ୱାସ ଅଟନ୍ତି, ପୁଣି ପ୍ରକୃତରେ ଧର୍ମାତ୍ମରେ ଅଧିଷ୍ଠିତ ଥାଇ ଅସଲି ନୂତନ ଜନ୍ମ ପ୍ରାପ୍ତ ଖ୍ରୀଷ୍ଟିଆନ ଅଟନ୍ତି। ତତ୍ପରେ ଯୀଶୁଙ୍କ ନାମରେ ବାପ୍ତିଜିତ କରାଇବା ଦ୍ୱାରା ପରମେଶ୍ୱର ସେମାନଙ୍କୁ ପବିତ୍ର ଆତ୍ମା ଦାନ କରିଛନ୍ତି। ପୁଣି ଅନ୍ୟମାନଙ୍କୁ ପିତା ପୁତ୍ର ଆଉ ପବିତ୍ର ଆତ୍ମାରେ ବାପ୍ତିଜିତ କରାଇ ସେମାନଙ୍କୁ ସୁଦ୍ଧା ପବିତ୍ର ଆତ୍ମାରେ ଭରପୁର କରିଛନ୍ତି। ସୁତରାଂ ଈଶ୍ୱର ସେମାନଙ୍କୁ ପବିତ୍ର ଆତ୍ମା ଦାନ କରନ୍ତି ଯେଉଁମାନେ ତାଙ୍କର ଆଜ୍ଞାକାରୀ ହୁଅନ୍ତି। ତେଣୁ କିଏ ଆକୁ ପାଇଥିଲେ, କିଏ ତାଙ୍କୁ ଲାଭ କରିଥିଲେ, କିଏ ତାଙ୍କର ଆଜ୍ଞାକାରୀ ହୋଇଥିଲା, ସେହି କ୍ଷେତ୍ରରେ ଆପଣ ହିଁ ସେଇ ଜଣଙ୍କ ଅଟନ୍ତି। ତେଣୁ ଆପଣ କେବଳ ଯଦି ଭୁଲି ଯାଆନ୍ତି, ପୁଣି ସେମାନେ ଯେଉଁମାନେ ଅନ୍ୟ ଏକ ମାର୍ଗକୁ ଧରି ନେବାକୁ ଚାହାନ୍ତି ସେମାନଙ୍କୁ ସେଥିରେ ଯିବାକୁ ଦିଅନ୍ତୁ। ତତ୍ପରେ ଆପଣ ଆଗକୁ ବଢ଼ନ୍ତୁ, ପୁଣି ଭାତୃଗୁଣ ହୋଇ ରହିଥାନ୍ତୁ, ତାହିଁ ସବୁକିଛି। କିଏ ଏହାକୁ ସେପରି କରିଥିଲା, ଏମାନଙ୍କୁ ଭାଗ ଭାଗ କରି ଭାଙ୍ଗି ପକାଉଥିଲା, ଏମାନଙ୍କୁ ଭାଗ ଭାଗ କରି ତାହା ସେମାନଙ୍କୁ ଭାଙ୍ଗି ପକାଉଥିଲା, ବୁଝନ୍ତି ତ? ତାହା କଣ ଭାଗ ଭାଗ କରି ପକାଉଥିଲା, ପୃଥକ କରି ପକାଉଥିଲା, ଭାତୃତ୍ୱକୁ ଖଣ୍ଡ ବିଖଣ୍ଡ କରି ପକାଉଥିଲା, ଅଲଗା କରି ପକାଉଥିଲା, ପୁଣି ନିଜ ନିଜକୁ ପୃଥକ କରି ପକାଉଛି। ଆଜ୍ଞା ନୁହେଁ, ଆମେ ଆଦୌ ଅଲଗା ନୁହଁ, ଆମେ ଏକ, ତାହିଁ ସତ୍ୟ କଥା। ତଥାପି ସେଠାରେ ମୁଁ ଯେତେବେଳେ ଠିଆ ହୋଇ ରହିଥିଲି, ମୁଁ ସେ ଲୋକ ଗୁଡାକୁ ଧ୍ୟାନ ସହ ଦେଖୁଥିଲି। ପୁଣି ମୁଁ ସ୍ୱୟଂରୁ ସାଧନ ବ୍ୟାପ୍ଟିଷ୍ଟ ମଣ୍ଡଳୀ ନାମକ ଏକ କ୍ଷୁଦ୍ର ମଣ୍ଡଳୀରୁ ଆସିଥିଲି। ସେ ଲୋକମାନଙ୍କୁ ଦେଖିବାକୁ ଏପରି କାହିଁକି ଆଗ୍ରହୀ ହୋଇଥିଲି, କାରଣ ସେମାନଙ୍କ ମଧ୍ୟକୁ ମୁଁ ଯେତେବେଳେ ଯାଇଥିଲି, ସେମାନେ ଚିତ୍କାର କରି କରତାଳି ଦେଉଥିଲେ। ସେମାନଙ୍କ ମଧ୍ୟରୁ ମୁଁ ଜଣେ ମୁଁ ଯେ ସେମାନଙ୍କ ମଧ୍ୟରୁ ଜଣେ ଏପରି କହି ଅତି ଆନନ୍ଦିତ ହେଉଥିଲେ ଏବଂ ତାଳି ବଜାଉଥିଲେ। ମୁଁ ଚିନ୍ତା କରିଥିଲି, ଓହୋ, ଚମତ୍କାର ତ, ସର୍ବପ୍ରଥମ ବିଷୟଟି ଆପଣମାନଙ୍କୁ ଜଣା। ସେହି ସ୍ଥାନର ଜଣେ ଏକ ବ୍ୟକ୍ତି ଏହି ସ୍ଥାନକୁ ଆସିଥିଲେ, ଯେତେ ଅଧିକ ସେମାନେ ନାଚି ଆସିଥିଲେ, ତୁରୁ ଏପରି ଶବ୍ଦ କରି ନାଚୁଥିଲେ। ମୁଁ ଭାବିଥିଲି ମଣ୍ଡଳୀର କିପରି ଧରଣର ଏକ ଆଚରଣ, ସେପରି ଧରଣର ଶବ୍ଦକୁ ମୁଁ ଆଦୌ ଶୁଣିନଥିଲି। ଚତୁର୍ପାଶ୍ୱରୁ ମୁଁ ସେମାନଙ୍କୁ ଧ୍ୟାନ ସହିତ ଦେଖିବା ଲାଗିଥିଲି। ଆଶ୍ଚର୍ଯ୍ୟ କଥା, ଆଚ୍ଛା ତେବେ ଏହି ଜଗତ ଲୋକମାନଙ୍କ ସହିତ ପ୍ରକୃତରେ କଣ ହୋଇଯାଇଛି? ମୋର ଜୀବନ କାହାଣୀକୁ ଆପଣମାନେ ଶୁଣିଛନ୍ତି, ମୋତେ କହିଥିବାର ଆପଣମାନେ ଶୁଣିଛନ୍ତି, ଯେଉଁ ସ୍ଥାନରେ ମୁଁ ସେହି ସଭାକୁ ଉତ୍ତେଜିତ କରିଥିଲି। ମାତ୍ର ଏହା ଏପରି ଏକ ବିଷୟ ଯାହାକୁ ମୁଁ ଆଦୌ କହି ନାହିଁ, ସାଧାରଣ ଲୋକଙ୍କ ଗହଣରେ ପୂର୍ବେ ଏହା ଆଦୌ କହି ନାହିଁ। ତେଣୁ ସେମାନେ ପୁଣି ଏହାକୁ ନିଜ ରେକର୍ଡରେ ଆପଣମାନେ ଯଦି ରଖିବାକୁ ନ ଚାହାନ୍ତି, କି ହେତୁ ଆପଣ ସେପରି କରିପାରନ୍ତି, ଭଲ କଥା। ପୁଣି ଏଥିରେ ମୁଁ ଦେଖିଥିଲି, ପୁଣି ମୁଁ ଚିନ୍ତା କରିଥିଲି, ନିଶ୍ଚିତ ମୋର ଜୀବନରେ କଦାପି ପୂର୍ବେ ଦେଖିଥିବା ସବୁଠାରୁ ଆନନ୍ଦିତ ବ୍ୟକ୍ତିଗଣ ଏମାନେ ହିଁ ଅଟନ୍ତି। ସେମାନେ ନିଜର ଧର୍ମ ବିଶ୍ୱାସ ସମ୍ବନ୍ଧରେ ଆଦୌ ଲଜ୍ଜିତ ନଥିଲେ। ଆମମାନେ ବ୍ୟାପ୍ଟିଷ୍ଟ କେତେକ କ୍ଷେତ୍ରରେ ଟିକେ ଲଜ୍ଜାବତ କରିଥାଉ, କେତେବେଳେ କେମିତି ସେପରି କରିଥାଉ, ଆପଣମାନଙ୍କୁ ତାହା ଜଣା, ବୁଝନ୍ତି ତ? ଆଉ ପ୍ରାର୍ଥନା କରିବାକୁ ସେମାନେ ଯେତେବେଳେ ଯାଆନ୍ତି, ଆପଣମାନଙ୍କୁ ଜଣା, ସେମାନେ ପିଠି ପଛରେ ପଙ୍ଖାଟିଏ ଯେ ରଖିଥାନ୍ତି ତା ଆପଣମାନଙ୍କୁ ଜଣା। ଆମମାନେ କରିଥାଉ, କିନ୍ତୁ ସେହି ଲୋକ ଗୁଡାକ ସେପରି ଆଦୌ କରିନଥାନ୍ତି। ହେ ଭାଇ, ସେମାନେ ସକଳ ଧର୍ମଭାବକୁ ଆପଣଙ୍କ ଅନ୍ତର ମଧ୍ୟ ରଖିଥିଲେ, ବାହାରେ ଭିତରେ ପୁରୀଙ୍କ ଚତୁର୍ପାଶ୍ୱ ରଖିଥିଲେ। ଉତ୍ତମ କଥା, ସେଦିନ ରାତ୍ରି କଥାକୁ ମୁଁ ମନେ ପକାଏ, ଯେତେବେଳେ ମଞ୍ଚପୁରକୁ ମୁଁ ଚଢ଼ିଥିଲି, କହିଥିଲେ ସକଳ ପ୍ରଚାରକ ମଞ୍ଚପୁରକୁ ଆସନ୍ତୁ, ଏହା ଏକ ବାର୍ଷିକ ଅଧିବେଶନ ଥିଲା। ସେମାନେ ଏହି ଉତ୍ତରୀ ଇଲାକାରେ ତାହାକୁ କରିଥାନ୍ତେ, କଳାଗୋରା ସମସ୍ୟା ନିମନ୍ତେ ସେପରି କରିଥାନ୍ତେ, ଦକ୍ଷିଣରେ ଜିମ୍ଙ୍କ ବ୍ୟବସ୍ଥା କାନୁନ ପାଇଁ ସେପରି କରିଥିଲେ। ତେଣୁ ପ୍ରତ୍ୟେକ ସ୍ଥାନରୁ ଆସି ସେମାନେ ସେ ଜାଗାରେ ସମେତ ହୋଇଥିଲେ। ପୁଣି ସେଠାରେ ମୁଁ ମଞ୍ଚ ଉପରେ ବସିଥିଲି, ଆଉ ମୁଁ ଏପରି କହିଥିଲି, ଆଚ୍ଛା ବର୍ତ୍ତମାନ ସେଠାରେ ଅଛନ୍ତି। ସେଦିନର ତମାମ ଓ ରାତି ତମାମ ମୁଁ ସମସ୍ତ ପ୍ରଚାରକଙ୍କୁ ଶୁଣିଥିଲି। ସେମାନେ ଜଣେ ଏକ ପୁରାତନ ପ୍ରଚାରକଙ୍କୁ କହିଥିଲେ, ସେ ଜଣେ କୃଷ୍ଣକାୟ ବୃଦ୍ଧ ପ୍ରଚାରକ ଥିଲେ, ଆଉ ବାହାରେ ଆସିଥିଲେ, ତାଙ୍କ ଟାଙ୍ଗରା ମୁଣ୍ଡର ଚାରିପାଖରେ ଏକ ବୃତ୍ତାକାର ଆକୃତିର କିଛି କେଶ ଥିଲା। ସେପରି ଅବସ୍ଥାରେ ସେ ଫ୍ରକ୍ ଆକୃତିର ଏକ ଲମ୍ବା ଚୋଗାକୁ ପିନ୍ଧିଥିଲେ, ଭେଲଭେଟ୍ କନାର ଚୋଗା ହୋଇ ତାହା ଗରମ ପାଗ ଥିଲା। ସେପରି ପରିଧାନ ସହିତ ବିଚାରା ସେ ବୃଦ୍ଧ ପ୍ରଚାରକ ଆସିଥିଲେ। ସେ କହିଥିଲେ, ହେ ମୋର ବତ୍ସଗଣ, ସେ କହିଥିଲେ, ମୁଁ ତୁମମାନଙ୍କୁ କହିବାକୁ ଚାହେଁ। ସାକ୍ଷୀ ଦେବାରେ ଲାଗିଥିଲେ, ମଞ୍ଚ ଉପରେ ବସିଥିବା ଅନ୍ୟମାନଙ୍କ ମଧ୍ୟରେ ମୁଁ ସବୁଠାରୁ କନିଷ୍ଠ ଥିଲି, ଯେହେତୁ ସେ କହିଥିଲେ ତୁମମାନଙ୍କୁ ମୁଁ କହିବାକୁ ଚାହେଁ। ସେ ଆପଣ ବିଷୟବସ୍ତୁକୁ ଆୟୁରୁ ଗ୍ରହଣ କରିଥିଲେ, ଯେତେବେଳେ ଆମେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ, ଯେତେବେଳେ ତୁମେ କେଉଁଠାରେ ଥିଲ, କାହା ଉପରେ ତହିଁର ଭିତ୍ତିମୂଳ ଦୂରୀକୃତ ହେଲା, ଆମେ ତୁମକୁ ବୁଝାଇ ଦିଅ, ତୁମେ ଆମକୁ ବୁଝାଇ ଦିଅ। ଏହି ସକଳ ପ୍ରଚାରକ ମାନେ ପରକୁ ପର କରି ଖ୍ରୀଷ୍ଟଙ୍କ ବିଷୟରେ ବାରି ବାରି କରି ପ୍ରଚାର କରୁଥିଲେ। ମୁଁ ସେମାନଙ୍କ ପ୍ରଚାରକୁ ଶୁଣିଥିଲି, ସେମାନଙ୍କ କଥା ମୁଁ ଉପଭୋଗ କରୁଥିଲି। ମାତ୍ର ସେ ବୃଦ୍ଧ ବ୍ୟକ୍ତିଙ୍କ ପରି ଆଦୌ ନୁହେଁ, ସେ ତ 10,000 ବର୍ଷ ତଳ ଘଟଣାକୁ ଏଥିପରେ କି ପୃଥିବୀର ଆରମ୍ଭ ହୋଇଥିଲା ତାହାର ସମୟ ଆଗକୁ ସେ ଫେରି ଯାଇଥିଲେ। ସେ ତ ସ୍ୱର୍ଗର ପରିସୀମା ପର୍ଯ୍ୟନ୍ତ ଉଠି ଯାଇଥିଲେ, ପୁଣି ଗଗନମଣ୍ଡଳ ପରିସୀମାକୁ ଓହ୍ଲାଇ ଆସିଥିଲେ। କଣ ଘଟଣା ଯେ ଘଟୁଥିଲା ତାହାରି ଆଡ଼କୁ ଚାଲି ଯାଇଥିଲେ। ଦିନବେଳେ ସେମାନେ ତାହାରି ଉପରେ ପ୍ରଚାର କରୁଥିଲେ, ଯାହା କିଛି ଘଟଣା ବାସ୍ତବ କ୍ଷେତ୍ର ଘଟୁଥିଲା, ମାତ୍ର ସେ ତାହାରି ଉପରେ ପ୍ରଚାର କରୁଥିଲେ, ଅର୍ଥାତ୍ ସ୍ୱର୍ଗରେ ଯେ କଣ ଘଟୁଥିଲା ତାହାରି ଉପରେ ସେ ପ୍ରଚାର କରୁଥିଲେ। ସେ ତ ଖ୍ରୀଷ୍ଟଙ୍କୁ ଦୂର ଦିଗ୍ବଳର ମେଘଧନୁ ମଧ୍ୟରେ ଆଣି ଥୋଇଥିଲେ, ପୁଣି ଚିରସ୍ଥାୟୀ ମଧ୍ୟରେ ପୂର୍ବର କୌଣସି ସ୍ଥାନରେ ଉପନୀତ କରାଇ ଦେଖାଇଥିଲେ। ସେହି ବୃଦ୍ଧ ବ୍ୟକ୍ତି ଜଣକ ପାଞ୍ଚ ମିନିଟ ସମୟ ଧରି ପ୍ରଚାର କରିନଥିଲେ। ଅଚାନକ କୌଣସି ବ୍ୟକ୍ତି ତାଙ୍କୁ କାବୁ କରି ପକାଇଥିଲା। ସେ ତ ଶୂନ୍ୟକୁ ଡେଇଁ ପଡିଥିଲେ, ନିଜର ଗୋଇଠିକୁ ପରସ୍ପର ସହିତ ବାଡ଼ିଥିଲେ ଆଉ ହୁପି କହି ଚିତ୍କାର କରିଥିଲେ। ମୁଁ ଏଠାରେ ଯେତିକିଟା ସ୍ଥାନ ଲାଭ କରିଛି ସେ ମଧ୍ୟ ସେତିକିଟା ସ୍ଥାନକୁ ଲାଭ କରିଥିଲେ। ଆଉ ସେ କହିଥିଲେ ପ୍ରଚାର କରିବା ପାଇଁ ଆପଣଙ୍କ ନିକଟରେ ମୋ ପାଇଁ ସେତିକି ସ୍ଥାନ ନାହିଁ। ତତ୍ପରେ ସେ ବାହାରି ଚାଲି ଯାଇଥିଲେ। ହଁ, ମୁଁ ଚିନ୍ତା କରିଥିଲି ଯଦି ସେପରି ଧରଣର ଘଟଣା ଜଣେ 80 ବର୍ଷ ବୟସ୍କ ବୃଦ୍ଧପତି ହୋଇପାରିଥିଲା ଯେ ତାହା ମୋ କ୍ଷେତ୍ରରେ କଣ ବା ନ ହେବ, ତାହା ହିଁ ଯାହାକୁ ମୁଁ ବିଚାର କରିଥାଏ, ତାହା ହିଁ ଯାହାକି ମୁଁ ଆବଶ୍ୟକ କରେ। ତଥାପି ମୋତେ ଯାହା ମିଳିଥିଲା ତାହା ଏପରି। ବର୍ତ୍ତମାନ ପ୍ରେତାତ୍ମା ଗୁଡିକ ସମ୍ବନ୍ଧରେ ଆମେ ଆଲୋଚନା କରୁଛୁ। ମୋତେ କଣ ମିଳିଥିଲା, ମୁଁ ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲି। ଜଣେ ଗୋଟିଏ ପାଖ ବସିଥିଲେ, ପୁଣି ଅନ୍ୟ ଜଣଙ୍କ ତାଙ୍କର ବିପରୀତ ପାଖରେ ବସିଥିଲେ। ଆଉ ଆତ୍ମା ଯେତେବେଳେ ଅବତରଣ କରୁଥିଲେ ସେ ବ୍ୟକ୍ତି ଠିଆ ହୋଇ ପଡୁଥିଲେ ଆଉ ଆଉ ପରଭାଷାରେ କଥାବାର୍ତ୍ତା କରୁଥିଲେ, ଚିତ୍କାର କରୁଥିଲେ, ପୁଣି ମୁଖର ଚତୁଃପାର୍ଶ୍ୱକୁ ଧଳାପଣରେ ସେମାନେ ଭରି ଦେଉଥିଲେ। ମୁଁ ଚିନ୍ତା କରୁଥିଲି, ଆରେ ବା, ଯଦି ସେପରି ଧରଣର ଏକ ବରଦାନକୁ ମୁଁ ପାଇପାରିଥାନ୍ତି। ବୁଝନ୍ତି ତ କେତେ ଚମତ୍କାର ବିଷୟ, ଆହା ତାହା ଅଟେ, ତାହାକୁ ମୁଁ ପ୍ରକୃତରେ ଆଦର କରେ। ହଁ, ମୁଁ ବାହାରେ ଗହମ କଥା ଆଡ଼କୁ ବଢି ଯାଇଥିଲି। ମୋର ଜୀବନୀକୁ ମୁଁ ଆପଣମାନଙ୍କୁ କହିଥିଲି, ପୁସ୍ତକରେ ଆପଣମାନେ ଏହାକୁ ପାଠ କରିବେ। ସାରା ରାତି ମୁଁ ଶୋଇଥିଲି, ପରବର୍ତ୍ତୀ ଦିନର ପ୍ରାତଃକାଳରେ ମୁଁ ଫେରି ଆସିଥିଲି। ଆଉ ମୁଁ ଚିନ୍ତା କରିଥିଲି ମୁଁ ବାହାର ଦୃଶ୍ୟକୁ ଅନୁଭବ କରିବି, କାର୍ଯ୍ୟଗୁଡାକୁ ଯେପରି କରିବାର ଏକ ପ୍ରକାର ଭିନ୍ନ ପନ୍ଥାକୁ ମୁଁ ଆଦରି ନେଇଛି, ଯାହାକୁ ମୁଁ ଓ ଈଶ୍ୱରଙ୍କ ବିନା ଅନ୍ୟ କେହି ଜାଣନ୍ତି ନାହିଁ। ସେହି ହେତୁ ମୁଁ ଏକ ଦୃଷ୍ଟାନ୍ତକୁ ଧରିନେଲି, ପୁଣି ଜଣେ ମନୁଷ୍ୟର ଆତ୍ମାର ଅବସ୍ଥାକୁ ବୁଝିବାକୁ ବାହାରି ପଡିଲି। ଏଠାରେ ଠିକ ମଞ୍ଚ ଉପରେ ଆପଣ ତାହାକୁ ଦେଖନ୍ତି, ବୁଝନ୍ତି ତ। ଆଉ ତତ୍ପରେ ସେମାନଙ୍କ ମଧ୍ୟ ଜଣଙ୍କ ସହିତ ମୁଁ ଗପସପ କରିବାକୁ ଲାଗିଲି। ମୁଁ ସେମାନଙ୍କୁ ବୁଝିବାରେ ମନସ୍ଥ କଲି। ସେମାନେ ପରସ୍ପର ଅତି ନିକଟରେ ବସିଥିଲେ, ପୁଣି ସେମାନେ ପରସ୍ପରର ହାତ ଧରିଥିଲେ, ନାଚୁଥିଲେ ଆଉ ଚିତ୍କାର କରୁଥିଲେ। ମୁଁ ଚିନ୍ତା କରିଥିଲି, ଆରେ ବା, ତାହା ମୋ କର୍ଣ୍ଣରେ ପ୍ରଭୁତ ବିଷୟ ବୋଲି ଜଣାପଡ଼େ। ପୁଣି ମୁଁ ତାଙ୍କର ଗୋଟିଏ ହାତକୁ ଧରି ପକାଇଥିଲି ଆଉ ପଚାରିଥିଲି, ମହାଶୟ ଆପଣ କିପରି ଅଛନ୍ତି। ସେ ମଧ୍ୟ ମୋତେ ପଚାରିଥିଲେ ଆପଣ କିପରି ଅଛନ୍ତି। ସେ କହିଥିଲେ ଆପଣ କିପରି ଅଛନ୍ତି, ଅତି ଉତ୍ତମ ବ୍ୟକ୍ତି, ଭଦ୍ର ବ୍ୟକ୍ତି ଧରଣ ଲୋକ। ସେ କହିଥିଲେ, ମୁଁ କହିଥିଲି ଆପଣ ଜଣେ ସେବକ ଅଟନ୍ତି କି? ସେ କହିଥିଲେ, ନୁହେଁ, ମୁଁ ଜଣେ ସାଧାରଣ ସଦସ୍ୟ ଅଟେ। ପୁଣି ତାଙ୍କ ସହିତ କିଛି ସମୟ ଧରି ମୁଁ ଆଲୋଚନା କରିବାରେ ସମୟକୁ ଲାଭ କରିବାକୁ ପ୍ରୟାସ କରିଥିଲି, ତେଣୁ ମୁଁ ପାରିଥିଲି ତାଙ୍କର ଆତ୍ମାକୁ ବୁଝିବାକୁ ଯତ୍ନ କରିଥିଲି। ବୁଝନ୍ତି ତ, ସେ ତାହାକୁ ଜାଣିନଥିଲେ, କେହି ଜଣେ ହେଲେ ସୁସ୍ଥା ତାହା ଜାଣନ୍ତି ନାହିଁ। ସେ ସମୟରେ ମୁଁ କିଛି ହେଲେ କହିନଥିଲି। ଏହି ଘଟଣା ସମ୍ବନ୍ଧରେ ଏହା ପ୍ରାୟ ଅନେକ ବର୍ଷର ଘଟଣା ପରି ବିତି ଯାଇଛି, ତେଣୁ ଏମାନେ ତଥାପି ଏହାକୁ ବୁଝିବା ପାଇଁ ମୁଁ ଯେତେବେଳେ ଚାହିଁଥିଲି ତାହା ସତ୍ୟ ବୋଲି ଜଣାପଡ଼ିଥିଲା। ଜଣେ ସିଦ୍ଧ ବିଶ୍ୱାସଯୋଗ୍ୟ ଖ୍ରୀଷ୍ଟିଆନ ବ୍ୟକ୍ତି ଥିଲେ। ସେ ବ୍ୟକ୍ତି ଜଣକ ନିହାତି ପକ୍ଷେ ଈଶ୍ୱରଙ୍କ ଜଣେ ସାଧୁ ଲୋକ ଥିଲେ। ମୁଁ ବିଚାର କରି କହିଥିଲି, ଭାଇ, ତାହା ଉତ୍ତମ ସ୍ୱଭାବ ଅଟେ। ତଥାପି ଏହାର ବିଚିତ୍ର ଅଂଶଟି ପ୍ରକାର, ସେହି ଅନ୍ୟ ବ୍ୟକ୍ତିଙ୍କୁ ମୁଁ ଯେତେବେଳେ ଧରିଥିଲି ସେ ତ ପୁରାପୁରି ବିରୋଧାସ୍ପଦ ଆଚରଣ ବିଶିଷ୍ଟ ବ୍ୟକ୍ତି ଥିଲେ। ସେ ଏପରି ଜଣେ ନାରୀଙ୍କ ସହିତ ବାସ କରି ରହୁଥିଲେ ଯିଏକି ତାଙ୍କର ବିବାହିତା ପତ୍ନୀ ନଥିଲେ, ତାହା ହିଁ ସତ୍ୟ କଥା। ଆଉ ତାଙ୍କରି ଉପରେ ଆଧାରିତ ଥିବା ଏକ ଦର୍ଶନରେ ମୁଁ ତାହା ଦେଖିଥିଲି। ମୁଁ ଚିନ୍ତା କରିଥିଲି, ଓହୋ, ଅଦ୍ଭୁତ ଧର ବିଷୟ, ଏହା ତ ସେପରି ଆଦୌ ହୋଇ ନପାରେ। ପୁଣି ସେହି ବ୍ୟକ୍ତି ଜଣକ, ଆଉ ମୁଁ ଚିନ୍ତା କରିଥିଲି ସେହି ଲୋକ ଗୁଡାକ ମଧ୍ୟରେ ଏହି ଆତ୍ମାଟି ଭ୍ରାନ୍ତିଜନକ ଆତ୍ମା ଅଟେ, ତା ବିଷୟରେ ଏହି ମନ୍ତବ୍ୟଟି ସବୁକିଛି ଅଟେ। ପୁଣି ସେଦିନ ରାତିରେ ଯେତେବେଳେ ଉପାସନାଳୟକୁ ଯାଇଥିଲି ଆଉ ଆଶୀର୍ବାଦ ପ୍ରଚୁର ରୂପେ ଦତ୍ତ ହେଉଥିଲା, ମୁଁ ଈଶ୍ୱରଙ୍କଠାରେ ପବିତ୍ରାତ୍ମାରେ ପ୍ରାର୍ଥନା କରିଥିଲି। ପୁଣି ତାହା ଯେ ଧର୍ମାତ୍ମକ ପ୍ରକାଶନ ଥିଲା, ଈଶ୍ୱରଙ୍କ ଦୂତ ତାହା ମୋତେ ସାକ୍ଷ୍ୟ ଦେଇଥିଲେ। ପୁଣି ସେ ସମାନ ପବିତ୍ର ଆତ୍ମା ଯିଏକି ଏହି ବ୍ୟକ୍ତିଙ୍କ ଉପରେ ଅବତରଣ କରିଥିଲେ, ସେ ମଧ୍ୟ ଅପର ବ୍ୟକ୍ତିଙ୍କ ଉପରେ ସୁଦ୍ଧା ଆସିଥିଲେ। ପୁଣି ଆତ୍ମା ଯେତେବେଳେ ଅବତରିତ ହେଉଥିଲେ, ଉଭୟ ବ୍ୟକ୍ତି ସେତେବେଳେ ସିଧା ଠିଆ ହୋଇ ପଡୁଥିଲେ, ତତ୍ର ଉଭୟ ଚିତ୍କାର କରୁଥିଲେ, ପୁଣି ହର୍ଷୋଲ୍ଲାସ କରୁଥିଲେ ଆଉ ଈଶ୍ୱରଙ୍କ ପ୍ରଶଂସା କରୁଥିଲେ, ପୁଣି ପରଭାଷାରେ କଥାବାର୍ତ୍ତା କରୁଥିଲେ ଆଉ ନାଚୁଥିଲେ। ମୁଁ କହିଥିଲି, ହେ ପ୍ରଭୁ, ମୁଁ ଏ ବିଷୟରେ କିଛି ହେଲେ ବୁଝିପାରେ ନାହିଁ। ଏହା ମୁଁ ଏ ବିଷୟ ପରେ ବାଇବଲରୁ ସେପରି କିଛି ବିଷୟକୁ ଲକ୍ଷ୍ୟ କରି ନପାରେ, ତାହା କେଉଁ ସ୍ଥାନରେ ଉଚିତ ବୋଲି ବୁଝାଯାଇପାରେ ସେ ବିଷୟକୁ ମୁଁ ଆଦୌ ଜାଣି ନପାରେ। ପୁଣି ମୁଁ ଏପରି କହିଥିଲି, ଏପରି ମଧ୍ୟ ହୋଇପାରେ ଯେ ମୁଁ ସ୍ୱୟଂରୁ ପ୍ରତାରିତ ହୋଇଛି। ବୁଝନ୍ତି ତ, ମୁଁ କହିଥିଲି ବର୍ତ୍ତମାନ ଏହି ସ୍ଥାନରେ ମୁଁ କରି ନପାରେ, ମୁଁ ଅତି ଦୃଢ଼ତାର ସହିତ ବାଇବଲ ଉପରେ ମୌଳିକବାଦୀ ଅଟେ, ଏହାକୁ ସେପରି ଧରଣ ହେବାକୁ ହିଁ ଅଛି। ବୁଝନ୍ତି ତ, ମୁଁ କହିଥିଲି, ହେ ପ୍ରଭୁ, ଆପଣ ମୋର ଅବସ୍ଥାକୁ ଜାଣନ୍ତି, ତତ୍ପରେ ଆପଣଙ୍କ ଧର୍ମଶାସ୍ତ୍ର ବାଇବଲରେ ମୋତେ ଏ ବିଷୟ ଲକ୍ଷ୍ୟ କରିବାକୁ ହିଁ ଅଛି, ପୁଣି ମୁଁ ଏ ବିଷୟକୁ ଆଦୌ ବୁଝିପାରେ ନାହିଁ। କାରଣ ଏହି ବ୍ୟକ୍ତିଙ୍କ ଉପରେ ଅବତରିତ ହୁଅନ୍ତି, ଠିକ ସେତିକି ବେଳେ ଅପର ବ୍ୟକ୍ତିଙ୍କ ଉପରେ ସୁଦ୍ଧା ସେହି ସମାନ ଧର୍ମାତ୍ମା ଅବତରିତ ହୁଅନ୍ତି। ପୁଣି ସେମାନେ ମଧ୍ୟ ଜଣେ ସାଧୁ, ପୁଣି ଅନ୍ୟ ଜଣକ ଭଣ୍ଡ ବ୍ୟକ୍ତି ଅଟନ୍ତି। ଆଉ ଏହା ଯେ ସତ୍ୟ ତାହା ମୁଁ ଜାଣେ, ମୁଁ ତାହା ଜାଣେ, କିଛି ନ ଥାଏ ସୁଦ୍ଧା ମୁଁ ସେପରି କହିଥାଏ। ସେ ବ୍ୟକ୍ତିଙ୍କୁ ମୁଁ ଧରିପାରିଥାନ୍ତି ଓ ତାଙ୍କୁ ଏହାର ଏହାର ଯୋଗ୍ୟ ପ୍ରମାଣକୁ ଦେଇପାରିଥାନ୍ତି କିମ୍ବା ସେଠାରେ ତାଙ୍କୁ ବାହାରକୁ ଡାକି ଆଣି ଏ ବିଷୟରେ ତାଙ୍କୁ କହିପାରିଥାନ୍ତି ଠିକ ସେହିପରି ଧରଣ ଘଟଣା ଗତ ରାତିରେ ସେ ବ୍ୟକ୍ତି ଜଣଙ୍କ ଠାରେ ବସିଥିଲେ ପୁଣି ମୁଁ କରିପାରିଥାନ୍ତି ଅନ୍ୟ କିଛି ନ ହୋଇ କେବଳ ଜଣେ ପ୍ରବଞ୍ଚକ ଅଟନ୍ତି ଯଦି କେହି ଜଣେ ବ୍ୟକ୍ତି ସେପରି ଧରଣର ହୋଇ ସେଠାରେ ବସିଥାନ୍ତି ପୁଣି ମୋତେ ନିଶ୍ଚିତ ଭାବେ ତାଙ୍କୁ ବାହାରକୁ ଡାକି ଆଣିବାକୁ ହିଁ ଅଛି ତଥାପି ସେ ଉଠି ପଡି ପାରନ୍ତି ପୁଣି ସେ କୋଳାହଳ କରିପାରନ୍ତି ତେଣୁ ମୁଁ ତାହାକୁ ସେପରି ଅବସ୍ଥାରେ ଚାଲିବାକୁ ଛାଡିଦିଏ ଉପାସନା ନିମନ୍ତେ ମୁଁ ତାହାକୁ ଛାଡିଦିଏ ମାତ୍ର ମୁଁ ତାଙ୍କୁ ଚିହ୍ନିଥିଲି ଆଜ୍ଞା ହଁ ତାହା ହିଁ ସେଠାରେ ସେପରି ଜଣେ ବ୍ୟକ୍ତି ଥିଲେ କିମ୍ବା ସେମାନେ ମଧ୍ୟ ଦୁଇ ଜଣ ବ୍ୟକ୍ତି ପଛରେ ଠିକ ସେହି ସ୍ଥାନରେ ବସିଛନ୍ତି ସେଦିନ ରାତିରେ ବସିଥିଲେ ଏହି ସହର ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ସହିତ ସମ୍ବନ୍ଧିତ ଅଟନ୍ତି ପ୍ରକୃତ ସମାଜଗଣ ଅଟନ୍ତି ମୁଁ ସେମାନଙ୍କୁ ଦେଖିଥିଲି ତଥାପି ଆପଣମାନେ ଯଦି ସେପରି କରନ୍ତି ତେବେ ସମସ୍ୟା ସୃଷ୍ଟି କରିବା ବିଷୟରେ ଆପଣମାନେ ଯଦି କରିବେ ଅନେକବାର ମୁଁ ସେପରି କରିଥିଲି ମୁଁ ସେମାନେ ଏକଲା ରହିବାକୁ ଛାଡିଦିଏ ଏହା ଉଚିତ କଥା ଈଶ୍ୱର ଜାଣନ୍ତି ଯେ ବିଚାରକ ଅଟନ୍ତି ମୋତେ ଥରକ ନିମନ୍ତେ ସେମାନଙ୍କୁ ନିମନ୍ତ୍ରଣ ଦେଇ ଡାକିବାକୁ ଦିଅନ୍ତୁ ତତ୍ପରେ କିଛି ବିଶେଷ ଘଟଣା ଯେ ଘଟିବ ସେ ବିଷୟକୁ ଆପଣମାନେ ଦେଖିବେ ତାଙ୍କୁ କହିବାକୁ ଦିଅନ୍ତୁ ପୁଣି ଆପଣମାନେ ଦେଖନ୍ତୁ ଏକ ପ୍ରେତାତ୍ମା ପରି ପ୍ରେତାତ୍ମାକୁ ବାହାରି ଆସିବା ପାଇଁ ମୁଁ ଆଦୌ ଆଦେଶ ଦିଏ ନାହିଁ ସେ ମୋ ସାମ୍ନାକୁ କେବଳ ଆସିଥାଏ ଆଉ ମୋତେ ଆହ୍ୱାନ ଦେଇଥାଏ ତତ୍ପରେ କାର୍ଯ୍ୟ ସାଧନ କରିବାକୁ ଈଶ୍ୱର ଯେତେବେଳେ ଅଗ୍ରସର କରୁଥାନ୍ତି ଏବଂ ବୁଝନ୍ତି ସେତେବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ ତାହା ସତ୍ୟ କଥା ଅଟେ ପୁଣି କଣ ଘଟିଥିଲା ତାହା ବୁଝନ୍ତୁ ଭଲ କଥା ତଥାପି ମୁଁ ତାହାକୁ ଅଗ୍ରସର କରିବାକୁ ଦିଏ ଉପାସନାକୁ ଜଟିଳ କରି ପକାଉଥିଲା ଯେହେତୁ ସେହି ଆତ୍ମାଟି ମୋ ଉପରେ ବାରମ୍ବାର ସଞ୍ଚାରିତ ହେଉଥିଲେ ବୁଝନ୍ତୁ ତେଣୁ ମୁଁ ଏହାକୁ ଅଗ୍ରସର କରାଉଥିଲି ତଥାପି ବର୍ତ୍ତମାନ ସେ ବ୍ୟକ୍ତିଗଣ ମୁଁ ଏହାକୁ ଆଦୌ ବୁଝିପାରିନଥିଲି ତତ୍ପରେ ଏହି ଘଟଣାର 2 ବର୍ଷ ପରେ କିମ୍ବା 3 ବର୍ଷ ପରେ ମୁଁ ଯେତେବେଳେ ଇଣ୍ଡିଆନାର ଗ୍ରୀନ୍ସ ମିଲ୍ରେ ଥିଲି ସେଠାରେ ସ୍କାଉଟ୍ ସଂରକ୍ଷଣ ସ୍ଥାନରେ ଥିଲି ମୁଁ ଯେଉଁ ସ୍ଥାନକୁ ପ୍ରାର୍ଥନା କରିବାକୁ ଯାଏ ସେ ପୁରାତନ ଗୁମ୍ଫାରେ ମୁଁ ଥିଲି ପୁଣି ସେଠାରେ ପ୍ରାର୍ଥନା କରି ମୁଁ କହିଥିଲି ହେ ପ୍ରଭୁ ସେହି ଦଳ ଲୋକଙ୍କ ମଧ୍ୟରେ କଣ ଯେ ହୋଇଥିଲା ସେ କଥାକୁ ମୁଁ ବୁଝି ନପାରେ ମୋ ଜୀବନରେ ପୂର୍ବେ ମୁଁ ଯେପରି ଲୋକଙ୍କୁ ଆଦୌ ଭେଟିନଥିଲି ଏହିପରି ଲୋକମାନେ ସେମାନେ ଥିଲେ ତତ୍ପରେ ମୁଁ ଆଦୌ ବୁଝିପାରେ ନାହିଁ ଯେ ସେପରି ଧର ଆତ୍ମାଟି କିପରି ଭ୍ରାନ୍ତ ଧରଣର ଆତ୍ମା ହୋଇପାରେ ଯେତେବେଳେ କି ତାହା କିପରି ହୋଇଥିଲା ତତ୍ପରେ ମୋ ହୃଦୟ ବିଶ୍ୱସ୍ତକୁ ଆପଣ ଜାଣନ୍ତି ମୁଁ ଯେ ଆପଣଙ୍କୁ କେତେ ଶ୍ରଦ୍ଧା କରେ ପୁଣି ମୁଁ ଆପଣଙ୍କର ଯେ କେତେ ସେବା କରିଛି ସେ ବିଷୟକୁ ଆପଣ ଜାଣନ୍ତି ପୁଣି ସେ ସମାନ ଆତ୍ମା ଯିଏକି ଏଠାରେ ଉପସ୍ଥିତ ଅଛନ୍ତି ମୋ ସହିତ ଅଛନ୍ତି ସେ ଲୋକମାନଙ୍କ ସହିତ ମଧ୍ୟ ଥିଲେ ପୁଣି ଏଠାରେ ଉପସ୍ଥିତ ଥିବା ସେହି ବ୍ୟକ୍ତିଙ୍କ ଉପରେ ସୁଦ୍ଧା ସେ ଥିଲେ ସେଠାରେ ସେହି ସମାନ ଆପଣ ଥିଲେ ସେଥିରେ ମୁଁ ବୁଝିପାରିନଥିଲି ତତ୍ପରେ ପ୍ରଭୁ ଆପଣ ଅନୁଗ୍ରହରେ ଆସିତ ଥାଇ ଓହ୍ଲାଇ ଆସିଥିଲେ ପୁଣି ତାହା ଏଠାରେ ଯେଉଁ ସ୍ଥାନରେ ଲିପିବଦ୍ଧ ଥିଲା ସେହି ଜାଗାକୁ ମୋତେ ଦେଖାଇଥିଲେ ସର୍ବପ୍ରଥମେ ତାହାକୁ ନିଶ୍ଚିତ ରୂପେ ଶାସ୍ତ୍ରସଙ୍ଗତ ହେବାକୁ ହିଁ ଅଛି ସେ କହିଥିଲେ ତୁମର ବାଇବଲକୁ ଉଠାଅ ତତ୍ପରେ ମୁଁ ନିଜ ବାଇବଲକୁ ଉଠାଇଥିଲି କାହାରି ବିନା ଉପସ୍ଥିତିରେ ମୁଁ ସେ ବାଇବଲକୁ ଯେ ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ଧରି ରଖିଥିଲି ଏପରି ମୁଁ ଧାରଣା କରେ ଅଧିକ କିଛି ବାକ୍ୟ ପାଇଁ ତ ହେଉନଥିଲା କିଛି କ୍ଷଣ ପାଇଁ ମୁଁ ଅପେକ୍ଷା କରିଥିଲି ତାଙ୍କୁ ପୁନଶ୍ଚ କହୁଥିବାର ମୁଁ ଶୁଣିଲି କହିଲେ ଏବ୍ରିୟ 6ଠ ଦେହ ଖୋଲି ପଢିବାର ଲାଗ ଆଉ ମୁଁ ସେପରି କରିଥିଲି ପୁଣି ସେ ଲିଖିତ ସ୍ଥାନକୁ ସେତେବେଳେ ଯେତେବେଳେ ପହଞ୍ଚିଥିଲି ଯେଉଁ ଜାଗା ଏପରି ଲେଖା ହୋଇଥିଲା ଭୂମିକୁ ସନ୍ତର କରିବାକୁ ପୁଣି ଏହାକୁ ଚାଷ ଉପଯୋଗୀ କରିବାକୁ ଭୂମି ଉପରେ ବାରମ୍ବାର ବର୍ଷା ବର୍ଷିଥାଏ ଯେଉଁ କାରଣ ଯୋଗୁଁ ବର୍ଷା ହୁଏ ତଦ୍ୱାରା ଏହାକୁ ପ୍ରସ୍ତୁତ କରେ ତଥାପି ସେ ଭୂମିରେ କଣ୍ଟା ଗଛ ଓ ଅଗରା ଗଛ ଉତ୍ପନ୍ନ ହୁଏ ଯାହା ଅଗ୍ରାହ୍ୟ ହୋଇଥାଏ ପୁଣି ତାହା ଚରମଦଶା ଅଗ୍ନିଦାହ ସେହି ସ୍ଥାନରେ ମୁଁ ଏହାର ଅର୍ଥକୁ ବୁଝିଥିଲି ମୁଁ ବିଚାର କରିଥିଲି ତାହାର ଅର୍ଥଟି ଏପରି ଈଶ୍ୱର ଧନ୍ୟବାଦ ଯୋଗ୍ୟ ଅଟନ୍ତି ଏହାର ଅର୍ଥ ଏହିପରି ଅଟେ ବୁଝନ୍ତି ତ ଆଉ ଯୀଶୁ କହିଥିଲେ ଜଣେ ବୀଜ ବୁଣାଳି ବୀଜ ବୁଣିବାକୁ ଯାଇଥିଲା ସେ ସେପରି କହିନଥିଲେ କି ଆପଣମାନେ ଏଠାରେ ଉପସ୍ଥିତ ଥିବା ସମସ୍ତେ ଖ୍ରୀଷ୍ଟିଆନ ଅଟନ୍ତି ପ୍ରତ୍ୟେକ ଜଣ ନିଜ ନିଜର ହସ୍ତକୁ ଉଠାଇଥିଲେ ଯାହା ପଛେ ହେଉ ପେଣ୍ଟିକଷ୍ଟାଲ ନୂତନ ଜନପ୍ରାପ୍ତ ଖ୍ରୀଷ୍ଟିଆନ ଗଣ ଅଟନ୍ତି ଭଲ କଥା ସେମାନେ ଆଉ ସେ କହିଥିଲେ ଜଣେ ବୀଜ ବୁଣାଳି ବୀଜ ବୁଣି ଚାଲିଗଲେ ପୁଣି ସେ ଯେତେବେଳେ ବିଶ୍ରାମ କରୁଥିଲେ ଏହା ମଧ୍ୟରେ ମୃତ୍ୟୁ ରହିଥିଲା ବୁଝନ୍ତି ତ ଆଉ ସେ ଯେତେବେଳେ ବିଶ୍ରାମ କଲେ ଜଣେ ଶତ୍ରୁ ଆସି ସେହି ଜମିରେ ବାଳୁଙ୍ଗା ବୁଣି ଦେଇଗଲା ବାଳୁଙ୍ଗାର ଅର୍ଥ କଣ ଜଙ୍ଗଲୀ ବୀଜ ଅପଦାର୍ଥ ପୁଣି ସେପରି ଧରଣର ଅବସ୍ତୁ ଗୁଡାକ ଅଟନ୍ତି ଆଉ ତତ୍ପରେ ଜଣେ ଦାସ ପ୍ରଚାରକ ସେହି ବାଳୁଙ୍ଗା ଗୁଡାକୁ ବଢୁଥ ଦେଖିଥିଲେ କହିଥିଲେ ସେଗୁଡାକୁ ଉପାଡି ପକାଇବାକୁ ମୋତେ ଆଜ୍ଞା ଦିଅନ୍ତୁ ମାତ୍ର କର୍ତ୍ତା କହିଲେ ସେପରି ଆଦୌ ନୁହେଁ ତୁମେ ଗହମ ଗୁଡାକୁ ମଧ୍ୟ ଉପାଡି ପକାଇବ ଉଭୟକୁ ଏକ ସଙ୍ଗେ ବଢିବାକୁ ଦିଅ ସେହି ସ୍ଥାନରେ ଗହମ ଏକ କ୍ଷେତ ରହିଛି ତହିଁରେ ଲତା ଗଛ ଗୁଡାକ ବିଛୁଆଟି ଗଛ ବୁଦା ଗଛ କଣ୍ଟା ଗଛ ପୁଣି ଅନ୍ୟାନ୍ୟ ଅନେକ କିସମର ଗଛ ଗୁଡାକ ରହିଛନ୍ତି ତାହା ସତ କଥା ନୁହେଁ କି ତଥାପି ଏତେବେଳେ ସେହି କ୍ଷେତରେ ଗହମ ଗଛ ମଧ୍ୟ ଅଛି ପୁଣି ଏହାକୁ ଜଳସେଚିତ କରିବା ପାଇଁ ଅଧିକାଂଶ ସମୟରେ ବର୍ଷା ବର୍ଷିଥାଏ ଆଉ ବର୍ଷା କାହିଁକି ବର୍ଷିଥାଏ ବିଛୁଆଟି ଗଛ ଗୁଡାକୁ ଜଳସେଚନ କରିବା ଅଭିପ୍ରାୟରେ ଏପରି ନୁହେଁ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ପୁଣି ନିଜର ଲୟକୁ ପ୍ରଦାନ କରନ୍ତୁ। ଲତା ଗଛ ଗୁଡିକୁ ଜଳସେଚିତ କରିବା ପ୍ରାୟ ନୁହେଁ, ଗହମ ଗଛ ପାଇଁ ବର୍ଷା ହୋଇଥାଏ, ମାତ୍ର ବିଛୁଆତି ବୁଦା ଗୁଡାକ ପୁଣି ବାଳୁଙ୍ଗା ଗଛ ଗୁଡାକ ମଧ୍ୟ ଗହମ ପରି ଦୂଷିତ ହୋଇଥାନ୍ତି। ତେବେ ଯେଉଁ ବର୍ଷା ଜଳ ଗହମ ଗଛ ଉପରେ ପଡିଥାଏ, ସେହି ସମାନ ବର୍ଷା ବାଳୁଙ୍ଗା ଗଛ ଉପରେ ସୁଦ୍ଧା ବର୍ଷିଥାଏ। ପୁଣି ସେ କ୍ଷୁଦ୍ର ପୁରୁଣା ବାଳୁଙ୍ଗା ଗଛଟି ସେହିପରି ଭାବରେ ସିଧା ମୁଣ୍ଡ ଟେକି ରହିଥିବ, ପୁଣି ଆନନ୍ଦିତ ଆଉ ଉଲ୍ଲାସିତ ହେଉଥିବ, ଯେପରିକି ଗହମ ଗଛଟି ସିଧା ମୁଣ୍ଡ ଟେକି ରହି ଆନନ୍ଦିତ ଏବଂ ଉଲ୍ଲାସିତ ହେଉଥିବ। ମାତ୍ର ସେମାନଙ୍କ ଫଳ ଦ୍ୱାରା ଆପଣମାନେ ସେମାନଙ୍କୁ ଚିହ୍ନିବେ। ଆପଣଙ୍କର ଚିହ୍ନିବାର ଉପାୟଟି ତଦ୍ରୁପ, ବୁଝନ୍ତି ତ? ସେହି ସମାନ ଧରଣର ପବିତ୍ର ଆତ୍ମା ଜଣେ ଭଣ୍ଡ ବ୍ୟକ୍ତିକୁ ସୁଦ୍ଧା ଆଶୀର୍ବାଦ କରିପାରନ୍ତି। ତାହା ଆପଣମାନଙ୍କ ପରି କେତେକ ଆର୍ମିନିଆନ ମାନଙ୍କୁ ଆଘାତ ଦେଇଥିଲା ସତ, ମାତ୍ର ତାହା ହିଁ ସତ୍ୟ, ତାହା ହିଁ ସତ୍ୟ କଥା ଅଟେ। ପେନ୍ ପବିତ୍ରତା ଉପରେ ଶିକ୍ଷା ଦେଇଥିଲେ, ଯାହା ଉପରେ ଅର୍ଥାତ୍ ପବିତ୍ରତା ଉପରେ ମୁଁ ମଧ୍ୟ ବିଶ୍ୱାସ ରଖେ। ତଥାପି ସେହି ସମାନ ଆତ୍ମା ଭଲ ଆଉ ମନ୍ଦ, ଧାର୍ମିକ ଆଉ ଅଧାର୍ମିକ ଉଭୟଙ୍କ ଉପରେ ବର୍ଷା ବର୍ଷାଇଥାନ୍ତି, ମାତ୍ର ସେମାନଙ୍କ ଫଳ ଦ୍ୱାରା ତୁମମାନେ ସେମାନଙ୍କୁ ଚିହ୍ନିବ। ଯଦି ଏଠାରେ ମୁଁ ଗହମର ଯତ୍ନ ନେଇଥାଏ, ତେବେ ଯାଏ ଗହମକୁ ସଂଗ୍ରହ କରିଥାଏ, ମୁଁ ଗହମ ଅମଳ କରିଥାଏ, ମାତ୍ର ବାଳୁଙ୍ଗା ଗୁଡାକ ଚାରିଆଡେ ଘେରି ରହିଥାନ୍ତି। ପୁଣି ଯେଉଁ ବର୍ଷା ଗହମ ପାଇଁ ବର୍ଷିଥିଲା, ସେହି ସମାନ ବର୍ଷା ଦ୍ୱାରା ଏମାନେ ମଧ୍ୟ ଜୀବିତ ରହନ୍ତି। ତଥାପି ବାଳୁଙ୍ଗା ଗୁଡାକ ନିମନ୍ତେ ବର୍ଷା ଆଦୌ ପ୍ରେରିତ ହୋଇନଥିଲା, ଏହା ତ ଗହମ ପାଇଁ ପ୍ରେରିତ ହୋଇଥିଲା। ତଥାପି କ୍ଷେତରେ ଯେହେତୁ ବର୍ଷା ବର୍ଷିଥିଲା, ଗହମ କ୍ଷେତରେ ଥିବାରୁ କିମ୍ବା ବାଳୁଙ୍ଗା ଗୁଡାକ ଗହମ କ୍ଷେତ୍ରରେ ଥିବାରୁ ଅନ୍ୟମାନେ ଯେତିକିଟା ଉପକାର ଲାଭ କରିଥିଲେ, ଏହି ବାଳୁଙ୍ଗା ମଧ୍ୟ ସେତିକିଟା ଉପକାର ପାଇଥିଲା। ପୁଣି ସେହି ସମାନ ବର୍ଷା ଯାହାକି ଗହମକୁ ଜୀବିତ ରଖିଥିଲା, ତାହା ବାଳୁଙ୍ଗାକୁ ମଧ୍ୟ ଜୀବିତ ରଖିଥିଲା। ପ୍ରାକୃତିକ ସ୍ୱଭାବର ସମସ୍ତ ବିଷୟ ଆଧ୍ୟାତ୍ମିକତାର ନମୁନା ଅଟେ, ଯେପରିକି ଆମମାନେ ଶିଖିଅଛୁ। ଏହି କ୍ଷେତ୍ରରେ ତାହା ହିଁ ଅଟେ। ପ୍ରେତ ବିଦ୍ୟା, ପ୍ରେତାତ୍ମା ଗୁଡିକ, ନକଲକାରୀ ବିଦ୍ୟା, ଖ୍ରୀଷ୍ଟ ଧର୍ମ ବିଶ୍ୱାସ, ଏ ସମସ୍ତେ ଏକା ଜାଗାରେ ଅଛନ୍ତି, ତଥାପି ଆଶୀର୍ବାଦ ସହିତ ଅଛନ୍ତି। ତାହା ତ କଦାପି ସରକଢା ଦୁଧ ନୁହେଁ। ହେ ଭାଇ, ଆପଣ ଏହାକୁ ଗ୍ରହଣ କରିପାରନ୍ତି, ବୁଝନ୍ତି ତ? ବୁଝନ୍ତି ତ? ପୁଣି ଏହା ହିଁ ତାହାକୁ ସତ୍ୟ କଥା ରୂପେ ପରିଚିତ କରେ। ସୁତରାଂ ମୁଁ ଆଜି ଏଥିପାଇଁ ପରିତ୍ରାଣ ଲାଭ କରିନାହିଁ ଯେହେତୁ ମୁଁ ଚିତ୍କାର କରିପାରେ ବୋଲି। ପୁଣି ମୁଁ ଯେ ପରିତ୍ରାଣ ପ୍ରାପ୍ତ ଅଟେ ଏପରି ଅନୁଭବ କରୁଥିବାରୁ ମୁଁ ପରିତ୍ରାଣ ପାଇସାରିଛି, ସେପରି କିଛି ବିଷୟ ମଧ୍ୟ ନୁହେଁ। ତଥାପି ମୁଁ ଏଥିପାଇଁ ପରିତ୍ରାଣ ପାଇଛି ଯେହେତୁ ବାଇବଲ ମଧ୍ୟରେ ଥିବା ଈଶ୍ୱରଙ୍କ ସର୍ତ୍ତକୁ ମୁଁ ପାଳନ କରିଥିଲି। ଯୀଶୁ କହିଥିଲେ, ଯିଏ ମୋର ବାକ୍ୟ ଶୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି, ପୁଣି ସେ ଆଦୌ ବିଚାରିତ ହେବ ନାହିଁ, ମାତ୍ର ମୃତ୍ୟୁକୁ ପାର କରି ଜୀବନରେ ପ୍ରବେଶ କରିଅଛି। ମୁଁ ତାହା ବିଶ୍ୱାସ କରେ, ଆଉ ତାହା ହିଁ ସତ୍ୟ କଥା। ପୁଣି ସେହି ସବୁ ସର୍ତ୍ତ ଉପରେ ଥାଇ ମୁଁ ପରିତ୍ରାଣ ପାଇଛି ଯେହେତୁ ଈଶ୍ୱର ସେପରି କହିଥିଲେ। ଯଦି ସେ ମୋତେ ଏପରି କହିଥିଲେ, ମୋର ମୁଖ ଉପରେ ଏକ ପ୍ରଚଣ୍ଡ ଶବ୍ଦକାରୀ ପବନ ବାଡ଼େଇ ହୋଇଥିଲା, ପୁଣି କେହି ଜଣେ ବ୍ୟକ୍ତି ମୋତେ ତାହା କହିଥିବାରୁ ମୁଁ ପରିତ୍ରାଣ ପାଇଥିଲି, ଯେ ତାହା ତ ଅତି ଚମତ୍କାର ବିଷୟ। ତଥାପି ସେ ପ୍ରଚଣ୍ଡ ଶବ୍ଦକାରୀ ପବନ ମୋ ସହିତ ଧକ୍କା ଖାଇବା ପୂର୍ବେ ତାହା ଯେ କେଉଁଠାରୁ ଆସିଥିଲା ତାହାକୁ ମୁଁ ଜାଣିବାକୁ ଚାହେଁ, ବୁଝନ୍ତୁ। ତତ୍ପରେ ସେ ପ୍ରଚଣ୍ଡ ଶବ୍ଦକାରୀ ପବନ ଆପଣଙ୍କୁ ଆଘାତ କଲା ପରେ କିପରି ଧର ଜୀବନ ଆପଣ ବ୍ୟତୀତ କରିବାକୁ ଯାଉଛନ୍ତି, ବୁଝନ୍ତୁ ତ? ଦେଖନ୍ତୁ, ଆପଣଙ୍କ ଫଳ ଦ୍ୱାରା ଆପଣ ପରିଚିତ ଅଟନ୍ତି। ସୁତରାଂ ପ୍ରେତାତ୍ମା ଗୁଡାକ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ଯଥାସମ୍ଭବ କାର୍ଯ୍ୟ କରିପାରନ୍ତି। ଆପଣମାନେ ତାହାକୁ ବିଶ୍ୱାସ କରନ୍ତି କି? ପାଉଲଙ୍କ ଆଡ଼କୁ ଲକ୍ଷ୍ୟ କରନ୍ତୁ। ପାଉଲ ଏପରି କହିଥିଲେ, ଏହି ସ୍ଥାନରେ ଯେଉଁଠାରେ ଆଦ୍ୟ ବୃଷ୍ଟିରେ ପରିଚୟ ରହିଛି, ଏହି ସ୍ଥାନରେ ଆପଣମାନଙ୍କ ମଧ୍ୟରୁ କେହି ଜଣେ ଯଦି ଉପସ୍ଥିତ ଥାନ୍ତି, ତେବେ ଆପଣମାନଙ୍କ ବିରୁଦ୍ଧରେ ଯଦି ମୁଁ କିଛି କହୁଥାଏ, ତେବେ ତ କ୍ଷମା କରି ଦିଅନ୍ତୁ। ପୁଣି ଆସେମ୍ବ୍ଲିଜ୍ ମାନଙ୍କର କିମ୍ବା ବ୍ୟାପ୍ଟିଷ୍ଟ ମାନଙ୍କର ପୁଣି ଅନ୍ୟାନ୍ୟ ଯେକୌଣସି ସଂଗଠନ ବିରୁଦ୍ଧରେ ମୁଁ ଯେପରି ପ୍ରାୟ କହିଥାଏ ବର୍ତ୍ତମାନ, କିନ୍ତୁ ମୁଁ ଆପଣମାନଙ୍କୁ ସେପରି ଆଉ 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 କହିବି ନାହିଁ। ଯାହାକି ସତ୍ୟ, ତାହା ଏହି ସତ୍ୟ ଅଟେ। ଆପଣମାନେ ଯେଉଁ ସ୍ଥାନରୁ ଆନିତ ହୋଇଅଛନ୍ତି ତାହା ଏହା ଥିଲା। ପୁଣି ଯେଉଁମାନେ ଆଦୌ ଭାବବାଦୀ ନୁହନ୍ତି, ସେପରି ଧର ଲୋକମାନଙ୍କୁ ଆପଣମାନେ ଭାବବାଦୀ ବୋଲି ପରିଚିତ କରୁଛନ୍ତି। ହସ୍ତ ରଖି ପ୍ରେରିତ ହୋଇଥିବା ଲୋକ ଗୁଡାକ ଭାବବାଦୀ ନୁହନ୍ତି, ଭାବବାଦୀ ଗୁଡା ଜନ୍ମରୁ ଭାବବାଦୀ ଅଟନ୍ତି, ବୁଝନ୍ତି ତ? ବାଇବଲରେ ଭାବବାଣୀ କରିବା ତାହା ଏକ ବରଦାନ ଅଟେ। ଆପଣମାନଙ୍କର ଭ୍ରମ ତାହା ହିଁ ଥିଲା, ଜଣେ ଭାବବାଦୀ ପୁଣି ଭାବବାଣୀ କରିବାରେ ବରଦାନ ମଧ୍ୟରେ ସେ ପ୍ରକାର ଭ୍ରମର ଧାରଣା ଥିଲା। ବରଦାନଟି ଈଶ୍ୱର ପୁରାକାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାବବାଦୀ ମାନଙ୍କ ଦ୍ୱାରା ପିତୃପୁରୁଷ ମାନଙ୍କ କଥା କହି ଏହି ଶେଷ ସମୟରେ ପୁତ୍ରଙ୍କ ଦ୍ୱାରା ଆମମାନଙ୍କ କଥା କହିଛନ୍ତି। ଆଉ ଖ୍ରୀଷ୍ଟଙ୍କ ଶରୀର ମଧ୍ୟରେ ନଅଟି ଆତ୍ମିକ ବରଦାନ ରହିଛି, ଆଉ ଏହା ମଧ୍ୟରେ କାର୍ଯ୍ୟ ସାଧନ କରୁଅଛି। ପୁଣି ଆଜି ରାତିରେ ତାହା ଏହି ନାରୀଙ୍କ ମଧ୍ୟରେ ସମ୍ଭବତଃ ଥାଇପାରନ୍ତି, ଭାବବାଣୀ ହୋଇପାରେ ତାଙ୍କ ଜୀବନ କାଳରେ ବାକି ସମୟ ସେପରି ହୋଇନଥିଲା। ପରବର୍ତ୍ତୀ ଅବସରରେ ସମ୍ଭବ ତାହା ପରବର୍ତ୍ତୀ ନାରୀଙ୍କ ମଧ୍ୟ ଥାଇପାରନ୍ତି, ପୁଣି ତା ପରବର୍ତ୍ତୀ ସମୟରେ ସମସ୍ତ ଏହି ବ୍ୟକ୍ତିଙ୍କ ମଧ୍ୟ ଥାଇପାରନ୍ତି। ପୁଣି କିଛି ଦିନ ଉତ୍ତାରେ ସେହି ପଥରେ ବସିଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ଥାଇପାରନ୍ତି। ତାହା କିନ୍ତୁ ତାଙ୍କୁ ଜଣେ ଭାବବାଦୀ ବୋଲି ପ୍ରସ୍ତୁତ କରେ ନାହିଁ, ଅନ୍ୟ କାହାରିକୁ ଜଣେ ଭାବବାଦୀ ବୋଲି ପରିଚିତ କରାଏ ନାହିଁ। ତାହା ତ ଆପଣଙ୍କ ମଧ୍ୟରେ ଭାବବାଣୀ କହିବାର ଏକ ବରଦାନ ଅଟେ। ତତ୍ପରେ ସେ ବ୍ୟକ୍ତିଙ୍କୁ ଅଥବା ସେ ଭାବବାଦୀ ସେ ଭାବବାଣୀକୁ ମଣ୍ଡଳୀ ସମ୍ମୁଖରେ ଉପସ୍ଥାପନ କରିବା ପୂର୍ବେ ତାହାକୁ ଦୁଇ ଅଥବା ତିନି ଜଣ ଆତ୍ମିକ ବିଚାରକଙ୍କ ଦ୍ୱାରା ନିଶ୍ଚିତ ଭାବେ ସ୍ଥିର କରାଯିବା ଆବଶ୍ୟକ। ଏହା ନ୍ୟାୟୋଚିତ ବିଷୟ ଅଟେ ନା? ସେହିପରି ଭାବରେ ପାଉଲ ଯେତେବେଳେ ଏପରି କହିଲେ, ତୁମମାନେ ସମସ୍ତେ ପରକୁ ପର କରି ଭାବବାଣୀ କରିପାର, ଏହି ଜଣଙ୍କ ପାଖରେ ଯଦି ସେପରି କିଛି ବିଷୟ ପ୍ରଘଟ ହୋଇଛି ତେବେ ଅନ୍ୟ ଜଣଙ୍କ ନିରବ ରହନ୍ତୁ, ତେବେ ଯାଇ ତାହା ଏକ ସମ୍ପୂର୍ଣ୍ଣ ଦଳକୁ ଭାବବାଦୀ ବୋଲି ପ୍ରକାଶ କରିବ। ଆଜିର ଶିକ୍ଷାନୁସାରେ ତାହା ହିଁ କରିବ। ପେଣ୍ଟିକୋଷ୍ଟାଲ ମଣ୍ଡଳୀଟିର ପରି ନୁହେଁ, ଆମମାନେ ସବୁକିଛି ବରଦାନକୁ ଗୋଳମାଳିଆ କରି ପକାଇଛୁ, ଗୋଳମାଳିଆ କରି ମିଶାଇ ପକାଇଛୁ, ଏକ ଅକାରଣ କରି ପକାଇଛୁ। ପୁଣି ଈଶ୍ୱର ଭିତରକୁ ନ ଆସିବାର ପ୍ରକୃତ କାରଣ ତାହା ହିଁ, ଯାବତ୍ ଆମମାନେ ସବୁକିଛି ବିଷୟକୁ ନ ସୁଧାରୁଛୁ, ପୁଣି ବାଇବଲ ସମ୍ମତ ନ କରୁଛୁ, ଈଶ୍ୱର ପ୍ରବେଶ କରି ନ ପାରନ୍ତି, ତାହା ହିଁ ସତ୍ୟ କଥା। ଆପଣମାନଙ୍କୁ ଏକ ଯୋଗ୍ୟ ପଥରେ ପୁଣି ଏକ ସଳଖ ପଥରେ ଚାଲିବାକୁ ହିଁ ଅଛି। ଅଙ୍କିତ ନକ୍ସା ଉପରେ ଧ୍ୟାନ ନ ରଖି ଆପଣମାନେ କିପରି ଭାବରେ ଏକ ଗୃହକୁ ନିର୍ମାଣ କରିବାକୁ ଯାଉଛନ୍ତି ବୁଝନ୍ତି ତ? ଆପଣମାନଙ୍କୁ ମୂଳରୁ ସାବଧାନ ହେବା ଉଚିତ। ପୁଣି ସେହି କ୍ଷେତ୍ରରେ ଜଣେ ଭାବବାଦୀ ବିଷୟ କିମ୍ବା ମଶାଙ୍କ ସମ୍ମୁଖରେ କେହି ଜଣେ ହେଲେ ବ୍ୟକ୍ତି ଯେ ଆଦୌ ଠିଆ ହୋଇପାରିନଥିଲେ ତାହା ଆପଣମାନେ ଜାଣନ୍ତି। ଏକଦା କୋରହ ନାମକ ଜଣେ ବ୍ୟକ୍ତି ତ ଠିଆ ହୋଇଥିଲେ, ପୁଣି ତାଙ୍କ ସହିତ ବାଦବାଦ କରିବାକୁ ଚେଷ୍ଟା କରିଥିଲେ। ତତ୍ପରେ ଈଶ୍ୱର କହିଥିଲେ, ନିଜକୁ ଅଲଗା କରି ନିଅ, ମୁଁ ଭୂମି ଫଟାଇବାକୁ ତତ୍ପର ଅଟେ। ଜଣେ ଭାବବାଦୀ ସେ ଜନ୍ମରୁ ଭାବବାଦୀ ଅଟନ୍ତି। ଠକ ବରଦାନ ଆଉ ଆହ୍ୱାନ ବିନା ମନ ପରିବର୍ତ୍ତନର ବରଦାନ ମିଳିଥାଏ। ବାଲ୍ୟାବସ୍ଥାରୁ ତାହା ତ ପରମେଶ୍ୱରଙ୍କ ପୂର୍ବ ମନୋରଥର ଦାନ ଅଟେ। ସବୁକିଛି ବିଷୟ ଅତି ସିଦ୍ଧତାର ସହିତ କାର୍ଯ୍ୟକାରୀ ହୁଏ। ପୁଣି ସେ ଯାହା କହୁଥାନ୍ତି ତାହା ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହେଉଥିଲା, ପୁଣି ପ୍ରଘଟିତ ହେଉଥିଲା ଆଉ ପରିଚିତ ହେଉଥିଲା। ଏହା ତ ଈଶ୍ୱରଙ୍କ ବାକ୍ୟ ଅଟେ, ତାହା ବାବାଦୀ ନିକଟକୁ ପ୍ରେରିତ ହୋଇଥାଏ। ତଥାପି ଭାବବାଣୀ ବରଦାନଟି ତାହା ମଣ୍ଡଳୀର ଅନ୍ତର୍ଭୁକ୍ତ ବିଷୟ। ତତ୍ପରେ ଆପଣମାନେ ଏପରି କହିପାରନ୍ତି, ବେଶ ଭଲ କଥା, ପୁରାତନ ନିୟମରେ ଭାବବାଦୀଗଣଙ୍କର କଥା ରହିଛି। ଆରେ ବା, ସେପରି ନୁହେଁ, ନୂତନ ନିୟମରେ ସୁଦ୍ଧା ଭାବବାଦୀଗଣ ଥିଲେ। ଆଗାବସ୍ ଯେପରି ବ୍ୟକ୍ତି ଥିଲେ ସେ ନୂତନ ନିୟମ ଜଣେ ଭାବବାଦୀ ଥିଲେ। ସେଠାରେ ଅବତରିତ ହେଉଥିବା ଭାବବାଣୀର ଆତ୍ମାଙ୍କୁ ଲକ୍ଷ୍ୟ କରନ୍ତୁ। ପୁଣି ସେ ବିଷୟରେ ପାଉଲଙ୍କୁ କହୁଥିବା ବିଷୟକୁ ସୁଦ୍ଧା ବୁଝନ୍ତୁ। ପୁଣି ସେ ଅର୍ଥାତ୍ ଆଗାବସ୍ ଜେରୁସାଲେମକୁ ଆସିଥିଲେ, ପୁଣି ସେଠାରେ ସେ ପାଉଲଙ୍କୁ ପାଇଥିଲେ। ତତ୍ପରେ ପାଉଲଙ୍କ କଟିବନ୍ଧନକୁ ଘେନି ଆପଣା ହସ୍ତପଦ ବନ୍ଧନ କରି କହିଥିଲେ, ସୈନ୍ୟପତି ସଦାପ୍ରଭୁ ଏହି କଥା କହନ୍ତି, ଏହି କଟିବନ୍ଧନ ଅଧିକାରୀଙ୍କୁ ଜେରୁସାଲେମ ନିବାସୀ ଯେଉଁମାନେ ଏହିପରି ବାନ୍ଧି ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ। ଆଗାବ ଯିଏକି ଠିଆ ହୋଇ ପଡ଼ିଥିଲେ, ତତ୍ପରେ କହିଥିଲେ କଣ ଘଟଣା ଯେ ଘଟିବ ସେ ବିଷୟରେ ପୂର୍ବାଭାସ କରି କହିଥିଲେ। ସେ ଜଣେ ଭାବବାଦୀ ଥିଲେ, ଭାବବାଣୀର ବରଦାନ ସହ ଜଣେ ବ୍ୟକ୍ତି ନଥିଲେ। ତେଣୁ ହେ ମୋର ପେଣ୍ଟିକୋଷ୍ଟାଲ ବନ୍ଧୁଗଣ, ଆରୋଗ୍ୟତା ବରଦାନକୁ ପୁଣି ଅନ୍ୟାନ୍ୟ ବିଭିନ୍ନ ଧରଣର ବରଦାନକୁ ଆପଣମାନେ ମିଶା ଗୋଳା କରି ପକାଇଛନ୍ତି। ମଣ୍ଡଳୀ ମଧ୍ୟରେ ସକଳ ପ୍ରକାର ବରଦାନ ମଣ୍ଡଳୀ ମଧ୍ୟ ସ୍ଥିତ ଯେକୌଣସି ବ୍ୟକ୍ତିର ପ୍ରାପ୍ୟ ଅଟେ। ଯେ କେହି ବ୍ୟକ୍ତି ସେହି ଶରୀରରେ ବ୍ୟାପ୍ତ ହୋଇଛନ୍ତି ତାଙ୍କ ଅଧୀନସ୍ଥ ଅଟେ। ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ଏକ ଶରୀରରେ ବ୍ୟାପ୍ତ ହୋଇଛୁ। ପୁଣି ବାଇବଲ ଏପରି କହିଅଛି, ହଁ ମୁଁ ଆରୋଗ୍ୟ କରିବାର ବରଦାନକୁ ଲାଭ କରିଛି, ଭଲ କଥା। ତତ୍ପରେ ବାଇବଲ ଏପରି କହିଛି, ପରସ୍ପର ନିକଟରେ ନିଜର ଦୋଷ ତ୍ରୁଟିକୁ ସ୍ୱୀକାର କର, ପୁଣି ପରସ୍ପର ନିମନ୍ତେ ପ୍ରାର୍ଥନା କର, ପ୍ରତ୍ୟେକ ଜଣ ଅନ୍ୟ ଜଣଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଆମମାନେ ପୃଥକୀକୃତ ହୋଇଥିବା ଏକ ଦଳ ନୁହଁ, ଆମମାନେ ସମଷ୍ଟିଗତ ସମ୍ମିଳିତ ହୋଇ ଏକତ୍ରିତ ଥିବା ଏକ ଦଳ ଅଟୁ, ବୁଝନ୍ତି ତ? ତତ୍ପରେ ତାହା ତ ସେପରି ଏକ ବିଷୟ ଯେଉଁ କ୍ଷେତ୍ରରେ ଶୈତାନ ସମୟ ସମୟ କାର୍ଯ୍ୟ କରିଥାଏ। ତତ୍ପରେ ପାଉଲ ସେ ଯାହା କିଛି କହିଥିଲେ ସେଥିପ୍ରତି ଲକ୍ଷ୍ୟ କରନ୍ତୁ। ସେ କହିଥିଲେ, ଯଦି କେହି ପରଭାଷାର କଥା କହେ ପୁଣି ଅନ୍ୟ ଜଣେ ତାହାକୁ ଅର୍ଥ ପ୍ରକାଶ କରନ୍ତି, ସୁତରାଂ ସେ ଯାହା କିଛି କହିଥାନ୍ତି ନା କାହିଁକି ତାହା ମଣ୍ଡଳୀ ଗ୍ରହଣ କରିପାରିବା ପୂର୍ବେ ତାହାକୁ ବିଚାରିତ ହେବା ଆବଶ୍ୟକ। ପୁଣି ଏହା ଧର୍ମଶାସ୍ତ୍ରରୁ ଉଦ୍ଧୃତ କରି କହୁଥିବା ବିଷୟ ପରି କିମ୍ବା ସେପରି ଧରଣର ଅନ୍ୟ କିଛି ବିଷୟ ପରି ଆଦୌ ନୁହେଁ। ଈଶ୍ୱର ସ୍ୱୟଂକୁ ଆଦୌ ପୁନରାବୃତ୍ତି କରନ୍ତି ନାହିଁ, ମାତ୍ର ମଣ୍ଡଳୀ ପ୍ରତି ତାହା ଏକ ସତର୍କବାଣୀ ହେବ। ତତ୍ପରେ ସୁବିଚାରକ ବିଚାରକ ମଣ୍ଡଳୀ ଏପରି ଯଦି କହନ୍ତି ଯେ ଆସନ୍ତୁ ଆମେ ସମସ୍ତେ ଏହାକୁ ସ୍ୱୀକାର କରି ନେବା, ତେବେ ତ ଭଲ କଥା, ତାହା ନିଶ୍ଚିତ ରୂପେ ଈଶ୍ୱରଙ୍କ ଠାରୁ ଥିଲା। ଦ୍ୱିତୀୟ ଜଣ ଏପରି କହିଥାନ୍ତି, ଆସନ୍ତୁ ଏହାକୁ ତେବେ ସ୍ୱୀକାର କରି ନେବା, ଦୁଇ ବା ତିନି ଜଣ ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର ହେଉ। ତତ୍ପରେ ମଣ୍ଡଳୀ ଏହାକୁ ଗ୍ରହଣ କରିଥାଏ, ପୁଣି ଏଥିପାଇଁ ପ୍ରସ୍ତୁତ ହେବାକୁ ଅଗ୍ରସର କରିଥାଏ। ମାତ୍ର ତାହା ଯଦି ସଫଳ ନ ହୁଏ, ସେହି ଜଣ ଯାହା କହିଥିଲେ ତାହା ଯଦି ନ ଘଟେ, ତେବେ ତ ଆପଣମାନେ ନିଜ ମଧ୍ୟରେ ଏକ ମନ୍ଦ ଆତ୍ମାଙ୍କୁ ଲାଭ କରିଥିଲେ, ତାହା ହିଁ ସତ୍ୟ କଥା। ମାତ୍ର ତାହା ଯଦି ଘଟେ, ତେବେ ତ ଈଶ୍ୱରଙ୍କୁ ଧନ୍ୟବାଦ କରନ୍ତୁ, ଈଶ୍ୱରଙ୍କ ଆତ୍ମା ଆପଣମାନଙ୍କ ମଧ୍ୟରେ ଅଛନ୍ତି, ବୁଝନ୍ତି ତ? ତେଣୁ କରି ତାହା ହିଁ ସେପରି ଧରଣର ଏକ କ୍ଷେତ୍ର ଯେଉଁ ସ୍ଥାନରେ ଆପଣମାନଙ୍କୁ ଧ୍ୟାନ ଲଗାଇ ରହିବାକୁ ପୁଣି ସତର୍କତା ଅବଲମ୍ବନ କରିବାକୁ ଅଛି। ତେଣୁ ଆଗକୁ ବଢ଼ିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ମୋର ଚକ୍ଷୁ ଯୁଗଳ ଯେତେବେଳେ ନିଜର ନୀଳବର୍ଣ୍ଣର ଅଟେ, ସେତେବେଳେ ଧୂସରବର୍ଣ୍ଣ ଚକ୍ଷୁ ଯୁଗଳର ଅଧିକାରୀ ମୁଁ ଆଦୌ ହୋଇ ନ ପାରେ। ବୁଝନ୍ତୁ, ମୋତେ ନୀଳବର୍ଣ୍ଣର ଚକ୍ଷୁରେ ସନ୍ତୁଷ୍ଟ ରହିବାକୁ ଅଛି। ତେଣୁ ତାହା ହିଁ ସେପରି ଧରଣ ଏକ କ୍ଷେତ୍ର ଯେଉଁ ସ୍ଥଳରେ ଆତ୍ମିକ ଲୋକମାନଙ୍କ ପରିବେଶ ମଧ୍ୟରେ ଶୟତାନ ପ୍ରବିଷ୍ଟ ହୋଇ ନିଜର କାର୍ଯ୍ୟକୁ କରିଥାଏ। ପୁଣି ଏତେବେଳେ ସେପରି କିଛି ଗଭୀର କଥା ଯେ ଆମମାନେ ନାମ କରିବାକୁ ଯାଉଛୁ ତାହା ହିଁ ଅଟେ। ପୁଣି ଏହା ଯେ ସେପରି କିଛି ଅତି ଗଭୀର ବିଷୟ ନୁହେଁ, ଏପରି ମୁଁ ଆଶା କରେ। ତତ୍ପରେ ଏକମ ସାମୁଏଲର 28 ଅଧ୍ୟାୟରେ ଠିକ ଏହି ସମୟରେ ସେହି ସ୍ଥାନରୁ ଧର୍ମଶାସ୍ତ୍ର କେତେକ ଅଂଶକୁ ମୁଁ ପାଠ କରିବାକୁ ଚାହେଁ। ମୁଁ ଚାହେଁ ଯେ ଆପଣମାନେ ଧ୍ୟାନ ସହିତ ଶ୍ରବଣ କରନ୍ତୁ। ତତ୍ପରେ ପ୍ରେତ ଗୁଡାକ ବିଷୟରେ କହିବା ପାଇଁ ମୁଁ ଚାହେଁ, ସେଗୁଡାକ ମଣ୍ଡଳୀ ମଧ୍ୟରେ କିପରି ଯେ କାର୍ଯ୍ୟ କରନ୍ତି ତାହା ଆପଣମାନଙ୍କୁ ଦର୍ଶାଇବାକୁ ଚାହେଁ। ପୁଣି ସେହି କ୍ଷେତ୍ରରେ ରହିଥିବା ପ୍ରତିଟି ବାସ୍ତବ ବିଷୟ ସମ୍ବନ୍ଧରେ ଶୈତାନ କିପରି ଯେ ନକଲ କରିଥାଏ ତାହାକୁ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିବାକୁ ଚାହେଁ। ତତ୍ପରେ ବାଇବଲର ଯୁକ୍ତି ଅନୁସାରେ ଆପଣ ତାହାକୁ ଦେଖିପାରନ୍ତି ସେ ପ୍ରେତାତ୍ମା ଗୁଡିକ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟକୁ ଆସନ୍ତି, ତତ୍ପରେ ସେଗୁଡାକ ନକଲ କରିଥାନ୍ତି। ତତ୍ପରେ ବହୁଧା ଆମମାନେ କେତେକ ବ୍ୟକ୍ତିଙ୍କୁ ଖ୍ରୀଷ୍ଟିଆନ କହି ଘୋଷଣା କରିଥାଉ। ଯେତେବେଳେ ସେମାନେ ଏପରି କହିଥାନ୍ତି, ମୁଁ ଯୀଶୁଙ୍କ ଠାରେ ବିଶ୍ୱାସ କରେ, ହଁ ଶୈତାନ ମଧ୍ୟ ସେପରି ସମାନ କଥାକୁ ବିଶ୍ୱାସ କରେ, ପୁଣି ଥରହର ହୁଏ। ଆପଣ ଯେ ଉଦ୍ଧାର ପାଇଛନ୍ତି ଏହା ତାର କୌଣସି ଅର୍ଥ ପ୍ରକାଶ କରେ ନାହିଁ। କୌଣସି ଦିନର ଏକ ରାତ୍ରିକାଳରେ ମୁଁ ନିର୍ବାଚନ ଉପରେ ପ୍ରଚାର କରିବାକୁ ଚାହେଁ। ତତ୍ପରେ ପରିତ୍ରାଣ ଅର୍ଥ ଯେ କଣ ତାହାକୁ ଆପଣମାନେ ବୁଝିଯିବେ। ଧ୍ୟାନ ଦିଅନ୍ତି ତ, ଆପଣ ପ୍ରାରମ୍ଭିକ ସମୟରେ କିମ୍ବା ଶେଷ ଭାଗରେ ଯେ କଣ କରିଥିଲେ ଏହା ତ ସେପରି କିଛି ବିଷୟ ନଥିଲା, ଆପଣ କରିପାରିବା ଭଳି ସେପରି କିଛି କାର୍ଯ୍ୟ ନଥିଲା, କିମ୍ବା ଏହା ବିଷୟରେ ଆପଣ କିଛି କିଛି କରିପାରନ୍ତି ନାହିଁ। ଜଣେ ବ୍ୟକ୍ତିଙ୍କୁ ବିନା ସର୍ତ୍ତରେ ଈଶ୍ୱର ପରିତ୍ରାଣ ଦେଇପାରନ୍ତି। ହେ ବତ୍ସଗଣ, ତା ଯେ ଏପରି ଗଭୀର ବିଷୟ ସେପରି ନୁହେଁ କି ନଥିଲା କି? ତେଣୁ ଏଥିସଙ୍ଗେ ଥିବା ସମୟରେ ଆପଣମାନଙ୍କ ପଦ୍ଧତିରୁ ତାହାକୁ ସମୟରେ ମୂଳପୋଷ କରି ଦେଇପାରନ୍ତି। ଉତ୍ତମ ବିଷୟ, ଆମ୍ଭମାନଙ୍କ ବିଶ୍ୱାସର ମୂଳଭୂମି ଅର୍ଥାତ୍ ଭିତ୍ତିମୂଳ ଅବ୍ରାହମ ଥିଲେ, ତାହା ଉପଯୁକ୍ତ ବିଷୟ ନୁହେଁ କି? ହଁ, ଅବ୍ରାହମ ଏକ ପ୍ରତିଜ୍ଞାର ଅଧିକାରୀ ଥିଲେ। ତତ୍ପରେ ଯେହେତୁ ଅବ୍ରାହମ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ, ତେଣୁ ଈଶ୍ୱର ତାଙ୍କୁ ଆହ୍ୱାନ କରିଥିଲେ, ଏପରି ମୁଁ ଧାରଣା କରେ ନାହିଁ। ଏପରି ମୁଁ ଧାରଣା କରେ କି? ଆଜ୍ଞା, ସେପରି ନୁହେଁ। ସେ ତ ବାବିଲରୁ ବାହାରି ଆସିଥିଲେ, କଲଦିଆମାନଙ୍କ ଉରଦେଶରେ ଥିଲେ, ତତ୍ପରେ ଈଶ୍ୱର ତାଙ୍କୁ ଆହ୍ୱାନ କରିଥିଲେ, ପୁଣି ବିନା କୌଣସି ସତ୍ତରେ ସେ ତାଙ୍କ ସହିତ ଆପଣା ନିୟମକୁ ସ୍ଥିର କରିଥିଲେ। ହେ ଅବ୍ରାହମ, ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବାକୁ ତତ୍ପର ଅଟୁ। ପୁଣି କେବଳ ତୁମ୍ଭକୁ ନୁହେଁ, ମାତ୍ର ତୁମର ବଂଶ ସୁଦ୍ଧା ବିନା କୌଣସି ସର୍ତ୍ତରେ ଉଦ୍ଧାର କରିବାକୁ ପ୍ରସ୍ତୁତ ଅଛୁ। ମନୁଷ୍ୟ ସହିତ ଈଶ୍ୱର ଏକ ନିୟମକୁ ବାନ୍ଧିଥିଲେ, ମାତ୍ର ପ୍ରତିଥର ମନୁଷ୍ୟ ତାହାର ନିୟମକୁ ଭାଙ୍ଗିଥିଲା। ମଣିଷ ଆପଣ ଶପଥକୁ ଈଶ୍ୱର ସହିତ ଆଦୌ ରକ୍ଷା କରିନଥିଲା, ବ୍ୟବସ୍ଥା ଆଦୌ ପାଳନ କରାଗଲା ନାହିଁ, ସେମାନେ ବ୍ୟବସ୍ଥାକୁ ରକ୍ଷା କରିପାରିଲେ ନାହିଁ। ଖ୍ରୀଷ୍ଟ ଆସିଲେ, ପୁଣି ଆପଣାର ବ୍ୟବସ୍ଥାକୁ ଭାଙ୍ଗିଲେ, କାରଣ ଅନୁଗ୍ରହ ଜଣେ ଉଦ୍ଧାରକର୍ତ୍ତାଙ୍କୁ ପୂର୍ବରୁ ପ୍ରଦାନ କରି ସାରିଥିଲା। ମୂଷା ଉଦ୍ଧାର ଏକ ମାର୍ଗକୁ ପ୍ରଦାନ କରିଥିଲେ, ପ୍ରକୃତରେ ରକ୍ଷାର ଏକ ମାର୍ଗକୁ ସୂଚିତ କରିଥିଲେ, ଆଉ ତତ୍ପର ଲୋକଗୁଡାକ ଏହା ଉତ୍ତାରେ ସେମାନେ ତଥାପି କିଛି ବିଶେଷଣ କାର୍ଯ୍ୟକୁ କରିବା ପାଇଁ ଚାହିଁଥିଲେ। ଆପଣଙ୍କୁ ମୁକ୍ତ କରିବା ନିମନ୍ତେ ମନୁଷ୍ୟ କିଛି ନା କିଛି ଉଦ୍ୟମକୁ ସର୍ବଦା କରିଆସୁଛି, ଯେତେବେଳେ କି ଆପଣମାନେ ଏହାକୁ ସେପରି ଆଦୌ କରିପାରନ୍ତି ନାହିଁ, ଏହା ତ ତାହାର ସ୍ୱଭାବ। ସେ ଯେତେବେଳେ ଉଲଙ୍ଗ ଏହାକୁ ସେ ଯେତେବେଳେ ଶୀଘ୍ର ଜାଣିଥିଲା, ଏଦନ ଉଦ୍ୟାନରେ ଜାଣିପାରିଥିଲା, ସେ ଡିମ୍ବୁରୀ ପତ୍ରରେ ଏକ ପୋଷାକ ପ୍ରସ୍ତୁତ କରିଥିଲା, ତା ସତ୍ୟ କଥା ନୁହେଁ କି? ମାତ୍ର ସେଗୁଡାକ ଯେ ଉପକାରୀ ନଥିଲା ଏହାକୁ ସେ ବୁଝିପାରିଥିଲା। ଆପଣାରୁ ଉଦ୍ଧାର କରିବା ଭଳି କୌଣସି ମନୁଷ୍ୟ ସ୍ୱୟଂକୁ କିଛି କରିପାରେ ନାହିଁ। ଈଶ୍ୱର ବିନା କୌଣସି ସର୍ତ୍ତରେ ଆପଣଙ୍କୁ ଉଦ୍ଧାର କରନ୍ତି, ବିଗତ ପ୍ରତ୍ୟେକ ଯୁଗରେ ସେପରି କରନ୍ତି। ତତ୍ପରେ ଆପଣ ଉଦ୍ଧାର ପାଇଲା ପରେ ଯାଇ ଆପଣ ଉଦ୍ଧାର ପାଇସାରିଛନ୍ତି। ଅବ୍ରାହମଙ୍କ ପ୍ରତି ଧ୍ୟାନ ଦିଅନ୍ତୁ, ସେ ବ୍ୟକ୍ତି ଜଣକ ସେଠାରେ ଉପସ୍ଥିତ ଥିଲେ, ସେଠାକୁ ଯାଇଥିଲେ, ଆଉ ଈଶ୍ୱର ତାଙ୍କୁ ପାଲେଷ୍ଟାଇନ ଅଞ୍ଚଳକୁ ନେଇଥିଲେ, ପୁଣି ସେଠାରୁ ଆଦୌ ନ ଆସିବା ଉଦ୍ଦେଶ୍ୟରେ ତାଙ୍କୁ ତାହା ଦେଇଥିଲେ। ଯେ କେହି ଯେହୁଦୀ ପାଲେଷ୍ଟାଇନକୁ ଯଦି ତ୍ୟାଗନ୍ତି, ତେବେ ସେ ପଶ୍ଚାତପଦକାରୀ ବ୍ୟକ୍ତି ଅଟନ୍ତି। ସେଠାରେ ବାସ କରି ରହିବାକୁ ଈଶ୍ୱର ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ଏକ ଭିନ୍ନ କାର୍ଯ୍ୟକୁ ଈଶ୍ୱର ଆପଣଙ୍କୁ କରିବାକୁ ଯଦି ନିର୍ଦ୍ଦେଶ ଦିଅନ୍ତି, ପୁଣି ଆପଣ ସେ କାର୍ଯ୍ୟକୁ ଯଦି ନ କରନ୍ତି, ସେ କ୍ଷେତ୍ରରେ ଆପଣ ଜଣେ ପଶ୍ଚାତପଦକାରୀ ବ୍ୟକ୍ତି ହୋଇଥାନ୍ତି, ତାହା ସତ୍ୟ କଥା ନୁହେଁ କି? ଭଲ କଥା, ଅବ୍ରାହମଙ୍କ ବିଶ୍ୱାସକୁ ପରୀକ୍ଷା କରିବା ନିମନ୍ତେ ଦୁର୍ଭିକ୍ଷ ହୋଇଥିଲା। ପୁଣି ସେଠାରେ ଅବ୍ରାହମ ରହିବା ପରିବର୍ତ୍ତେ ନୁହେଁ, ସେ କଦାପି ସେଠାରେ ରହିପାରିଲେ ନାହିଁ, ସେ ପଳାୟନ କରିଥିଲେ। ସେ ପ୍ରୟାଣ କରିଥିଲେ, ସେଥିରେ ସାରାଙ୍କୁ ସଂଗ୍ରହ ଧରି 300 ମାଇଲ ଦୂରକୁ ଚାଲି ଯାଇଥିଲେ। ତା ଉପରେ ପ୍ରଚାର କରି ମୋତେ ମୋ ପାଖରେ ଯଥେଷ୍ଟ ସମୟ ଥାନ୍ତା, ଏପରି ମୁଁ ଆଶା କରେ। ଅନ୍ୟ କରି ସେ ପଳାଇ ଯାଇଥିଲେ, ପୁଣି ସେହି ସ୍ଥାନରେ ସେ ଯାଇ ଅବସ୍ଥିତ ହେବା ଉତ୍ତାରେ ସେହି ସ୍ଥାନ ରାଜା ଅମରେକଙ୍କ ସହିତ ସେ ସୁପରିଷ୍ଠ ରାଜାଙ୍କ ସହିତ ସାକ୍ଷାତ କରିଥିଲେ। ସେ ଜଣେ ଯୁବକ ପୁରୁଷ ଥିଲେ ଆଉ ସେ ଆପଣା ପାଇଁ ସୁନ୍ଦରୀ ସ୍ତ୍ରୀଟିଏ ଖୋଜୁଥିଲେ। ତତ୍ପରେ ସେ ଅବ୍ରାହମଙ୍କ ପତ୍ନୀଙ୍କର ଦେଖା ପାଇଥିଲେ, ପୁଣି ସାରାଙ୍କୁ ସେ ପ୍ରେମ କରିବାରେ ଲାଗିଥିଲେ। ତତ୍ପରେ ଅବ୍ରାହମ ତାଙ୍କ ପରି କହି ମନ୍ତ୍ରଣା ଦେଇଥିଲେ, ତୁମ୍ଭେ ତାଙ୍କୁ ମୋର ଭଗ୍ନୀ ବୋଲି କହି ଆପଣା ପରିଚିତ କରାଇବ, ପୁଣି ଆମ୍ଭକୁ ତୁମର ଭ୍ରାତା ବୋଲି କହି ପରିଚୟ ଦେବ। ତେଣୁ ତାହା ଅମାଲକଙ୍କୁ ତୁଷ୍ଟ କରିଥିଲା ଆଉ ସେ କହିଥିଲେ, ଭଲ କଥା, ଆମମାନେ ଏକ୍ଷଣି ତାକୁ ପ୍ରାସାଦକୁ ନେଇଯିବୁ। ମୁଁ ଏପରି ଧାରଣା କରେ ଯେ ନାରୀଗଣ ପ୍ରସ୍ତୁତ ହୋଇ ରହିଥିଲେ, ପୁଣି ପରବର୍ତ୍ତୀ ଦିନରେ ସେ ତାଙ୍କୁ ବିବାହ କରିବାକୁ ଯାଉଥିଲେ। ଏହା ସତ୍ତ୍ୱେ ଅବିମେଲକ ଜଣେ ଉତ୍ତମ ପୁରୁଷ ଥିଲେ, ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ପୁଣି ସେଦିନ ରାତିରେ ସେ ଯେତେବେଳେ ନିଦ୍ରାଗ୍ରସ୍ତ ଥିଲେ, ପ୍ରଭୁ ତାଙ୍କୁ ଦର୍ଶନ ଦେଖା ଦେଇଥିଲେ, ପୁଣି କହିଥିଲେ, ତୁମେ ଜୀବିତ ଥାଇ ସୁଦ୍ଧା ମୃତ ଅଟ। ସେ କହିଥିଲେ, ସେ ବ୍ୟକ୍ତିଟି, ସେ ନାରୀ ଯାହାକୁ ବିବାହ କରିବାକୁ ତୁମେ ଆଣିଅଛ, ସେ ଅନ୍ୟ ଜଣଙ୍କର ପତ୍ନୀ ଅଟେ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଅନ୍ୟ ଜଣଙ୍କର ବା ଜଣେ ଅନ୍ୟ ପୁରୁଷର ସେ ପତ୍ନୀ ଅଟେ। ଏହେତୁ ସେ କହିଥିଲେ, ହେ ପ୍ରଭୁ, ଆପଣ ମୋ ହୃଦୟର ସରଳତାକୁ ଜାଣନ୍ତି। ଜଣେ ଧାର୍ମିକ ପବିତ୍ର ବ୍ୟକ୍ତି କହନ୍ତି, ଆପଣ ମୋ ହୃଦୟର ସରଳତାକୁ ବୁଝନ୍ତି। ଏହି ସ୍ତ୍ରୀଟି ଯେ ତାଙ୍କର ଭଗ୍ନୀ ଥିଲେ, ଏପରି କଥାକୁ ସେ ବ୍ୟକ୍ତିଟି ମୋତେ କହିଥିଲେ। ପୁଣି ସେ ପୁରୁଷ ଯେ ତାଙ୍କର ଭ୍ରାତା ଅଟନ୍ତି, ଏପରି କଥାକୁ ଏଇ ନାରୀ ଜଣଙ୍କ ସ୍ୱୟଂରୁ କହିନଥିଲେ କି? ସେ କହିଥିଲେ, ଈଶ୍ୱର କହିଥିଲେ, ତୁମ୍ଭ ହୃଦୟର ସରଳତାକୁ ମୁଁ ଜାଣେ, ହେତୁ ଆମ୍ଭ ବିରୁଦ୍ଧରେ ପାପ କରିବାକୁ ଆମେ ତୁମକୁ ବାରଣ କଲୁ, ତଥାପି ସେ ବ୍ୟକ୍ତି ଆମର ଜଣେ ଭାବବାଦୀ ଅଟନ୍ତି। ହାଲେଲୁୟା! ସେ କଣ ଥିଲେ? ପଶ୍ଚାତପଦକାରୀ, ପୁଣି ଜଣେ ସାମାନ୍ୟ ଧରଣର ମିଥ୍ୟାବାଦୀ ପ୍ରତାରକ ଥିଲେ। ତାହା ସତ୍ୟ କଥା ଅଟେ ନା? ଆରେ ଆଦୌ ନୁହେଁ, ଜଣାଶୁଣା ମିଥ୍ୟା କଥା କହି କିଛି ନାହିଁ, ସେଗୁଡିକ ସମ୍ପୂର୍ଣ୍ଣ ରୂପେ ଅନ୍ଧକାରାଚ୍ଛନ୍ନ ମିଥ୍ୟା କଥା ଅଟେ। ଅନ୍ୟଥା ଆଦୌ ମିଥ୍ୟା କଥା ନୁହେଁ। ସେପରି ସେଠାରେ ଜଣେ ବ୍ୟକ୍ତି ଉପସ୍ଥିତ ଅଛନ୍ତି, ପୁଣି ପୁରାପୁରି ଚିକଣିଆ ମିଛ କଥା କହି କହୁଛନ୍ତି ଯେ ସେ ଜଣ ତାଙ୍କର ଭଗ୍ନୀ ଥିଲେ, ଯେତେବେଳେ କି ସେ ତାଙ୍କର ପତ୍ନୀ ଥିଲେ। ଅଯଥା ଅଯଥା ପ୍ରୟାସ କରୁଥିଲେ, ପୁଣି ପ୍ରତାରଣା କରୁଥିଲେ। ପୁଣି ଈଶ୍ୱରଙ୍କ ସମ୍ମୁଖରେ ଏହି ସ୍ଥାନରେ ଜଣେ ଧାର୍ମିକ ବ୍ୟକ୍ତି ଉପସ୍ଥିତ ଥିଲେ ଆଉ ଏପରି କହିଥିଲେ, ହେ ପ୍ରଭୁ, ଆପଣ ମୋ ହୃଦୟର ସରଳତାକୁ ବୁଝନ୍ତି, ତଥାପି ହେ ଅବିମେଲକ, ମୁଁ ତୁମର ନିବେଦନକୁ ଆଦୌ ଶୁଣିବି ନାହିଁ, କିନ୍ତୁ ତାଙ୍କୁ ନେଇଯାଅ, ତୁମେ ତାଙ୍କୁ ଫେରାଇ ଦିଅ ଆଉ ତାଙ୍କୁ ତୁମ ପାଇଁ ପ୍ରାର୍ଥନା କରିବାକୁ କୁହ। ସେ ଆମର ଭାବବାଦୀ ଅଟନ୍ତି, ଆମେ ତାଙ୍କର ଶୁଣିବୁ। ହଁ, ଜଣେ ପଶ୍ଚାତପଦକାରୀ, ଜଣେ ପ୍ରତାରକ, ମିଥ୍ୟାବାଦୀ, କିନ୍ତୁ ସେ ଆମର ଭାବବାଦୀ ଅଟନ୍ତି। ତାହା ସତ୍ୟ କଥା ନା? ତାହା ବାଇବଲର କଥା ଅଟେ। ସୁତରାଂ କ୍ୟାଲଭିନିଷ୍ଟ ମାନଙ୍କ ମତରେ ପଡି ଅଧିକ କିଛି ଜଟିଳ ପରିସ୍ଥିତି ଆଡ଼କୁ ଆଦୌ ଚାଲି ଯାଆନ୍ତୁ ନାହିଁ। ଏକଦା ମିଳିଥିବା ଅନୁଗ୍ରହ ସର୍ବଦା ଅନୁଗ୍ରହ ଆସିତ, କାରଣ ଏପରି ଭାରି ଆପଣ ଅନୁଗ୍ରହବିହୀନ ହୋଇଯିବେ, ବୁଝନ୍ତି ତ? ତେଣୁ କିଛି କ୍ଷଣ ନିମନ୍ତେ ତାପରେ ଏହି ସପ୍ତାହରେ ଆମମାନେ ତାହାକୁ ସୁସ୍ପଷ୍ଟ କରିବାକୁ ଯାଉଛୁ। ପୁଣି ଆଜ୍ଞା, କିପରି ଭାବରେ ସମାନ୍ତରକୁ ରକ୍ଷା କରେ ତାହାକୁ ଦର୍ଶାଇବାକୁ ସୁଯୋଗ ପାଇବୁ। ତଥାପି ଆପଣ ଯଦି କିଛି ଭୁଲ କରିଛନ୍ତି, ତେଣୁ ଆପଣ ସର୍ବଦା ପାଇଁ ଦୂରେଇ ଯାଇଛନ୍ତି, ସେପରି ଧରଣ ବିଚାରକୁ ଆଦୌ କରନ୍ତୁ ନାହିଁ। ଆପଣ ଈଶ୍ୱରଙ୍କ ସନ୍ତାନ, ଆପଣ ଈଶ୍ୱରଙ୍କ ଆତ୍ମାରେ ଜାତ ହୋଇଛନ୍ତି, ଆପଣମାନେ ଈଶ୍ୱରଙ୍କ ପୁତ୍ରଗଣ ଆଉ କନ୍ୟାଗଣ ଅଟନ୍ତି। ପୁଣି ଫଳ ଏହାର ବାସ୍ତବ ପ୍ରାଣକୁ ପରିଚିତ କରାଇବ, ଆପଣମାନଙ୍କ ଅବସ୍ଥାଟି ସେପରି ଅଟେ। ତତ୍ପରେ ଏହି ସ୍ଥାନରେ ଦେଶ ମଧ୍ୟରେ ଆମମାନେ ବସିଛୁ, ତେଣୁ ଷଷ୍ଠ ପଦକୁ ଏହି ସ୍ଥାନରେ ମୁଁ ପାଠ କରିବାକୁ ଚାହେଁ। ତେଣୁ ସାଉଲ ସଦାପ୍ରଭୁ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାହାଙ୍କୁ ଉତ୍ତର ଦେ ନାହିଁ, ନା ସ୍ୱପ୍ନ ଦ୍ୱାରା, ନା ଉରିମ୍ ଦ୍ୱାରା, ନା ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା। ତେବେ ସାଉଲ ଆପଣ ଦାସମାନଙ୍କୁ କହିଲେ, ମୋ ପାଇଁ ଗୋଟିଏ ଭୁତୁଡ଼ିଆ ସ୍ତ୍ରୀ ଖୋଜ, ମୁଁ ତାହା କତିକୁ ଯାଇ ତାହାଠାରୁ ବୁଝିବି। ଠିକ ଏହି ସ୍ଥାନରେ ମୁଁ ଏହି ଜଷ୍ଟି ଉପରେ କିଛିଟା ବିଶେଷ ବିଷୟକୁ ରଖିପାରନ୍ତି। ମୋ ପାଇଁ ଜଣେ ଭୁତୁଡ଼ିଆ ସ୍ତ୍ରୀକୁ ଖୋଜି ବାହାର କରି ଆଣ। ଭୁତୁଡ଼ିଆ ଆତ୍ମାରେ ଅଧୀନସ୍ଥ ଥିବା ଜଣେ ସ୍ତ୍ରୀକୁ ଖୋଜି ବାହାର କରି ଆଣ। ଏଥିରେ ତାହାଙ୍କ ଦାସ ମାନେ ତାହା କହିଲେ, ଦେଖନ୍ତୁ, ଅନ୍ୟ ଦୌରରେ ଏକ ଭୁତୁଡ଼ିଆ ସ୍ତ୍ରୀ ଅଛି। ତେଣୁ ସାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗରେ ନେଇଗଲେ ଓ ସେମାନେ ରାତ୍ରି କାଳରେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ। ତେଣୁ ସାଉଲ କହିଲେ, ତୁମ୍ଭେ ଭୂତ ଦ୍ୱାରା ମୋ ପାଇଁ ଟିକେ ମନ୍ତ୍ର ପଢ, ମୁଁ ତୁମକୁ ଯାହାଙ୍କର ନାମ କହିବି ତାହାଙ୍କୁ ମୋ କତିକି ଉଠାଇ ଆଣ। ଏଥିରେ ସେ ସ୍ତ୍ରୀ କହିଲା, ଦେଖ, ସାଉଲ ଯାହା କରିଅଛି, କିପରି ସେ ଭୁତୁଡ଼ିଆ ଓ ଗୁଣୀମାନଙ୍କୁ ଦେଶରୁ ଉଚ୍ଛିନ୍ନ କରିଅଛି ତାହା ତୁମେ ଜାଣ, ଏଣୁ ମୋର ମୃତ୍ୟୁ ଘଟାଇବା ପାଇଁ କିଏ ତୁ ମୋ ପ୍ରାଣ ବିରୁଦ୍ଧରେ ଫାନ୍ଦ ପାତୁଅଛ? ଏଥିରେ ସାଉଲ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କଥା ସକାଶୁ ତୁମ ପ୍ରତି କୌଣସି ଦଣ୍ଡ ବର୍ତ୍ତିବ ନାହିଁ। ଏଥିରେ ସେ ସ୍ତ୍ରୀ କହିଲା, ମୁଁ କାହାକୁ ତୁମ୍ଭ କତିକି ଉଠାଇ ଆଣିବି? ସେ କହିଲେ ମୋ କତିକି ସାମୁଏଲଙ୍କୁ ଉଠାଇ ଆଣ। ଏଥିରେ ସେ ସ୍ତ୍ରୀ ସାମୁଏଲଙ୍କୁ ଦେଖି ଉଚ୍ଚ ସ୍ୱରେ କ୍ରନ୍ଦନ କଲା। ଆଉ ସେ ସାଉଲଙ୍କୁ କହିଲା, ଆପଣ କିଏ ତୁ ମୋତେ ପ୍ରତାରଣା କଲେ? କାରଣ ଆପଣ ସାଉଲ। ତେଣୁ ରାଜା ତାହାକୁ କହିଲେ, ଭୟ ନ କର, ତୁମେ କଣ ଦେଖୁଅଛ? ତେଣୁ ସେ ସ୍ତ୍ରୀ ସାଉଲଙ୍କୁ କହିଲା, ମୁଁ ଜଣେ ଦେବଗଣ ତୁଲ୍ୟ ଏକ ବ୍ୟକ୍ତି ଭୂମିରୁ ଉଠି ଆସିବାର ଦେଖୁଅଛି। ଏଥିରେ ସାଉଲ ତାକୁ ପଚାରିଲେ, ତାହାର ରୂପ କି ପ୍ରକାର? ସେ କହିଲା, ଜଣେ ବୃଦ୍ଧ ଲୋକ ଉଠି ଆସୁଛି, ସେ ଚୋଘାରେ ଆଚ୍ଛନ୍ନ। ଏହିପରି ଭାବରେ ଭାବାଦୀଗଣ ଆଚ୍ଛାଦିତ ହୁଅନ୍ତି, ଅବଶ୍ୟ ସେହିପରି ଭାବରେ ବୁଝନ୍ତି ତ। ସାଉଲ ଜାଣିଲେ ଯେ ସେ ସାମୁଏଲ, ଏଣୁ ସେ ଭୂମିଷ୍ଠ ପ୍ରଣାମ କଲେ। ତେଣୁ ସାମୁଏଲ ସାଉଲଙ୍କୁ କହିଲେ, ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ? ତେଣୁ ସାଉଲ ଉତ୍ତର ଦେଲେ, ମୁଁ ଅତ୍ୟନ୍ତ ବିପଦଗ୍ରସ୍ତ ହୋଇଛି, କାରଣ ପଲିଷ୍ଟି ମାନେ ମୋ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ୱର ମୋତେ ତ୍ୟାଗ କରିଅଛନ୍ତି, ପୁଣି ମୋତେ ଆଉ ଉତ୍ତର ଦେଉନାହାନ୍ତି, ନା ଭବିଷ୍ୟତ ବକ୍ତା ମାନଙ୍କ ଦ୍ୱାରା, ନା ସ୍ୱପ୍ନରେ। ଏଥିପାଇଁ ମୁଁ କଣ କରିବି? ଏହା ମୋତେ ଜଣାଇବା ପାଇଁ ମୁଁ ତୁମକୁ ଡକାଇଲି। ଏଥିରେ ସାମୁଏଲ କହିଲେ, ସଦାପ୍ରଭୁ ତୁମକୁ ତ୍ୟାଗ କରିଛନ୍ତି ଓ ତୁମ ବିପକ୍ଷ ହୋଇଅଛନ୍ତି, ତୁମେ ମୋତେ କାହିଁକି ପଚାରୁଅଛ? ସଦାପ୍ରଭୁ ମୋ ଦ୍ୱାରା ଯେପରି କହିଥିଲେ ସେ ଆପଣା ପାଇଁ ସେପରି କରିଅଛନ୍ତି। ସଦାପ୍ରଭୁ ତୁମ ହସ୍ତରୁ ରାଜତ୍ୱ ଟାଣି ଚିରିଅଛନ୍ତି ଓ ତୁମ ପ୍ରତିବାସୀ ଦାଉଦଙ୍କୁ ତାହା ଦେଇଅଛନ୍ତି। ଆଉ ଆପଣମାନ ମଧ୍ୟରୁ ଅନେକ ଏହା ସହିତ ପରିଚିତ ଅଟନ୍ତି, ସୁତରାଂ ଆମେମାନେ ଏହା ଉପରକୁ ଯଥା ସମ୍ଭବ ଯିବାକୁ ଇଚ୍ଛା କରୁ। ପୁଣି ଈଶ୍ୱର ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହାପରେ କିଛି ସମୟ ପାଇଁ ବିଚାର ବିମର୍ଶ କରିବାକୁ ଯୋଗ୍ୟ କରନ୍ତୁ। ପୁଣି ଧ୍ୟାନ ଦିଅନ୍ତୁ, ସେତେବେଳେ ସାଉଲ ବୋଲି ଏପରି ଜଣେ ବ୍ୟକ୍ତି ଥିଲେ ଯିଏକି ଭାବବାଦୀ ରୂପେ ପରିଚିତ ଥିଲେ, କାରଣ ଭାବବାଦୀ ମାନଙ୍କ ସହିତ ସେ ଭାବବାଣୀ କରିଥିଲେ। ଏ ଶିକ୍ଷକଣ ତାହା ସତ୍ୟ କଥା ଅଟେ ନା? ମାତ୍ର ଏହି କ୍ଷେତ୍ରରେ ସେ ଜଣେ ବିପଦକାମୀ ବ୍ୟକ୍ତି ହୋଇସାରିଥିଲେ, ତାହା ସତ୍ୟ କଥା ନୁହେଁ କି? ତଥାପି ପରବର୍ତ୍ତୀ ଦିନ ସେ ଯେ ତାଙ୍କର ସଙ୍ଗୀ ହେବେ ଏପରି ଧରଣର କଥାକୁ ସାମୁଏଲ କହିଥିବା ବିଷୟକୁ ଧ୍ୟାନ ଦିଅନ୍ତୁ। ପକ୍କ କେଶ ବିହୀନ ହୋଇ ଚାଲି ଯାଇଥିଲେ, ଯଥାର୍ଥ ବିଷୟ। ଆପଣମାନେ ପରମେଶ୍ୱରଙ୍କୁ ଯଦି ମାନ୍ୟ ନ କରିବେ, ତେବେ ପରମେଶ୍ୱର ଆପଣଙ୍କୁ ଜଗତରେ ଦୂରେଇ ନେବେ, ମୃତ୍ୟୁମୁଖୀ କରାଇବେ। ସେହିପରି କ୍ଷେତ୍ରରେ କରନ୍ଥିମାନଙ୍କ ପତ୍ର ଉପରେ ଟିକେ ଧ୍ୟାନ ଦିଅନ୍ତୁ। ସେ ଲୋକଗୁଡାକୁ ପାଉଲ କିପରି ଭାବରେ ସୁବ୍ୟବସ୍ଥିତ କରିପାରିଥିଲେ? ସେ କହିଥିଲେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମମାନଙ୍କୁ ଦତ୍ତ ଈଶ୍ୱରଙ୍କ ଅନୁଗ୍ରହ, ସେଥି ନିମନ୍ତେ ମୁଁ ସର୍ବଦା ତୁମମାନଙ୍କ ବିଷୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି, କାରଣ ତାହାଙ୍କଠାରେ ସମସ୍ତ ବିଷୟରେ, ବିଶେଷତଃ ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମମାନେ ଧନ୍ୟବାଦ ଦେଉଅଛ। ଖ୍ରୀଷ୍ଟଙ୍କଠାରେ ସୁସ୍ଥିରତା ଲାଭ କରି ସେମାନେ ଯେପରି ସେମାନେ କିପରି ହୋଇଥିଲେ ସେ କଥା ସେମାନଙ୍କୁ କହୁଛନ୍ତି। ତତ୍ପରେ ସେ ସେମାନଙ୍କ ଉପରେ ପାତ୍ର କୁଠାରଘାତ କରିବାକୁ ଚାଲିଥିଲେ। ସେମାନଙ୍କ ମଧ୍ୟରେ ଥିବା ନାରୀ ପ୍ରଚାରିକା ମାନଙ୍କ ସମ୍ବନ୍ଧରେ କହିଥିଲେ, ପୁଣି ସେମାନେ କଣ କରୁଥିଲେ, ପୁଣି ପ୍ରଭୁ ଭୋଜନ ମେଜରେ ସେମାନେ କିପରି ଭୋଜନ ପାନ କରୁଥିଲେ, ସେହି ସବୁ ବିଷୟରେ ସେମାନଙ୍କୁ କହିଥିଲେ। ଏପରିକି ଜଣେ ବ୍ୟକ୍ତି ନିଜର ସାବତ ମାଙ୍କ ସଙ୍ଗେ ବାସ କରୁଥିଲେ। ଆଉ ଖ୍ରୀଷ୍ଟରେ ଏହି ବ୍ୟକ୍ତିଙ୍କୁ ଯେ ମନ୍ତ୍ର ଦେଇ କହିଥିଲେ, ଶରୀରର ବିନାଶ ନିମନ୍ତେ ତାହାକୁ ଶୈତାନ ହସ୍ତ ସମର୍ପି ଦିଅ, ଯେପରିକି ତାହାର ଆତ୍ମା ରକ୍ଷା ପାଏ। ବୁଝନ୍ତୁ, ଏହା ତାହା ହିଁ ଅଟେ, ତାହାକୁ ସମର୍ପି ଦିଅ। ବାଇବଲ ଏପରି କହିଥିଲା, ଏହି କାରଣରୁ ତୁମମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ପୁଣି ପୀଡିତ ଅଟନ୍ତି, ପୁଣି ଅନେକ ଚିରନିଦ୍ରାଗ୍ରସ୍ତ ଅଟନ୍ତି, କେବଳ ପାପ କରିଥିବା ଯୋଗୁଁ ପକ୍କ କେଶ ବିହୀନ ହୋଇ ମୃତ୍ୟୁ ଭୋଗ କରିଛନ୍ତି। ଯେହେତୁ ଆପଣମାନେ ଉତ୍ତମ ସ୍ୱଭାବ ବିଶିଷ୍ଟ ଖ୍ରୀଷ୍ଟିଆନ ଥିଲେ, ତେଣୁ ଈଶ୍ୱର ଆପଣମାନଙ୍କୁ ସୁରକ୍ଷା କରି ରଖିଛନ୍ତି ଯଦି ଆପଣମାନେ ରକ୍ଷା ପାଇଛନ୍ତି। ସୁତରାଂ ଏହି ସ୍ଥାନରେ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ତାହେଲେ ଭାବବାଦୀ ମାନଙ୍କ ମଧ୍ୟରୁ ଜଣେ ଭାବବାଦୀ ରୂପେ ଜଣାଶୁଣା ବ୍ୟକ୍ତି ଥିଲେ, କିମ୍ବା ଭାବବାଦୀ ମାନଙ୍କ ମଧ୍ୟରୁ ଜଣେ ଏକ ଭାବବାଦୀ ଥିଲେ, କାରଣ ସେ ଭାବବାଣୀ କରିଥିଲେ। ତତ୍ପରେ ସେ ଫେରି ଯାଇଥିଲେ, କାରଣ ଈଶ୍ୱରଙ୍କ ବଚନର ଅନାଜ୍ଞା ହୋଇଥିଲେ, ପୁଣି ତାଙ୍କ ହସ୍ତରୁ ତାଙ୍କ ରାଜ୍ୟକୁ ଚିରା ଯାଇଥିଲା, ଆଉ ତା ଦାଉଦଙ୍କ ହସ୍ତାଧୀନ କରାଯାଇଥିଲା, ଯାହାଙ୍କୁ ଈଶ୍ୱର ସାମୁଏଲଙ୍କ ଦ୍ୱାରା ଏକ କୃପା ତୈଳ ସହିତ ଅଭିଷେକ କରିଥିଲେ। ଏତେବେଳେ ଧ୍ୟାନ ଦିଅନ୍ତୁ, ସେହି ସମୟରେ ତିନୋଟି ମୁଖ୍ୟ ପନ୍ଥା ଥିଲା ଯଦ୍ୱାରା ସେମାନେ ଈଶ୍ୱରଙ୍କଠାରୁ ସକଳ ବିଷୟ ସତ୍ୟତାକୁ ବୁଝୁଥିଲେ। ସର୍ବପ୍ରଥମଟି ଭାବବାଦୀ ଥିଲେ, ଦ୍ୱିତୀୟଟି ସ୍ୱପ୍ନ ଥିଲା, ପୁଣି ତୃତୀୟ ପ୍ରକାର ପନ୍ଥାଟି ଉରିମ୍ ଥୁମିମ୍ ଥିଲା। ପୁଣି ଏମାନଙ୍କ ମଧ୍ୟରୁ କୌଣସି ଗୋଟିକରୁ ସେ କିଛି ଉତ୍ତର ପାଇନଥିଲେ। ଜଣେ ଭାବବାଦୀ ଯେ କିଏ ସେ କଥା ଆପଣମାନଙ୍କୁ ଜଣା, ଆତ୍ମିକ ସ୍ୱପ୍ନ ଯେ କିପରି ଧରଣର କଥା ତା ସୁଦ୍ଧା ଆପଣମାନଙ୍କୁ ଜଣା, ତତ୍ପରେ ଉରିମ୍ ଥୁମିମ୍ ଯେ କି ପ୍ରକାର ବସ୍ତୁ ଥିଲା ତା ମଧ୍ୟ ଆପଣମାନଙ୍କୁ ଜଣା। ହଁ, ଆପଣମାନେ ଜାଣନ୍ତି, ସେଦିନ ଜଣେ ବ୍ୟକ୍ତିଙ୍କୁ ଉରିମ୍ ଯେ କି ପ୍ରକାର ବସ୍ତୁ ଥିଲା ସେ ବିଷୟରେ ପଚାରିଥିଲି, ପୁଣି ଉରିମ୍ ଥୁମିମ୍ ଯେ କଣ ଥିଲା ସେ ବିଷୟରେ ଉକ୍ତ ବ୍ୟକ୍ତି କିଛି କହିପାରିନଥିଲେ। ଅବଶ୍ୟ ଏଗୁଡାକ ଦ୍ୱାରା ଈଶ୍ୱର ଉତ୍ତର ଦେଇଥିଲେ, ବୁଝନ୍ତି ତ। ପୁଣି ଏଗୁଡାକ ମଧ୍ୟରେ ପ୍ରତିଟି ବିଷୟର ନକଲଟିଏ ଶୈତାନ କରିଥାଏ, ସେଗୁଡାକ ଗୁଣି ଭଣ୍ଡ ଭାବବାଦୀ ପୁଣି ଭୁତୁଡ଼ିଆ ଆଦି ଅଟନ୍ତି, ବୁଝନ୍ତି ତ? ପୁଣି ଉରିମ୍ ଥୁମିମ୍ ଫାରଣଙ୍କ ବୁକ ଉପରେ ଟଙ୍ଗା ହୋଇ ରହୁଥିଲା ଠିକ ଏହି ସ୍ଥାନରେ, ଆଉ ଉରିମ୍ ଥୁମିମ୍ ସେଇ ପଥର ଗୁଡାକ ସହିତ ଆବରା ହୋଇ ରହିଥିଲା। ତତ୍ପରେ ମନ୍ଦିର ମଧ୍ୟରେ ସେମାନେ ଏହାକୁ ଟଙ୍ଗାଇ ରଖୁଥିଲେ, ଆଉ କୌଣସି ବିଷୟ ନିମନ୍ତେ ସେମାନେ ଯେତେବେଳେ ନିଶ୍ଚିତ ହେଉନଥିଲେ ସେମାନଙ୍କୁ ଈଶ୍ୱରଙ୍କ ସମୀପବର୍ତ୍ତୀ ହେବାକୁ ପଡୁଥିଲା, ଉତ୍ତର ପାଇବା ପାଇଁ ତାହା କରିବାକୁ ପଡୁଥିଲା। ତେଣୁ ତାହା ଈଶ୍ୱରଙ୍କ ଇଚ୍ଛା ଅଟେ ଅଥବା ନୁହେଁ ଏହା ଜାଣିବା ନିମନ୍ତେ ସେହି ଉରିମ୍ ଥୁମିମ୍ର ଏକ ଆଲୋକ ବିଚ୍ଛୁରିତ ହୋଇ ପ୍ରକାଶିତ ହେଉଥିଲା। ମାତ୍ର ଉରିମ୍ ଥୁମିମ୍ରୁ ଆଲୋକ ଯେତେବେଳେ ପ୍ରତିଫଳିତ ନ ହୁଏ ତେବେ ତାହା ଈଶ୍ୱରଙ୍କଠାରୁ ନିର୍ଦ୍ଦେଶ ନଥିଲା ବୋଲି ଜଣାଯାଏ। ପରେ ବର୍ତ୍ତମାନ ସମୟରେ ଉରିମ୍ ଥୁମିମ୍ ଏପରି ଅଟେ, ଗଣକମାନେ ଏକ ସ୍ଫଟିକ ନିର୍ମିତ ପେଣ୍ଡୁକୁ ତା ସହିତ ତୁଳନା କରି ଗ୍ରହଣ କରିଥିଲେ, ଯାହାକି ଏକ ମିଥ୍ୟାଚାରୀ ବସ୍ତୁ। ପରମେଶ୍ୱର ଏକ ତ୍ରିତ୍ୱରେ ଅବସ୍ଥିତ, ଈଶ୍ୱରଙ୍କ ଶକ୍ତି ଏକ ତ୍ରିତ୍ୱ ମଧ୍ୟରେ ସନ୍ନିହିତ ଅଟେ, ତତ୍ପରେ ଶୈତାନ ଏକ ତ୍ରିତ୍ୱ ମଧ୍ୟରେ ଅବସ୍ଥିତ, ପୁଣି ତାହାର ଶକ୍ତି ସକଳ ତ୍ରିତ୍ୱ ମଧ୍ୟରେ ଅବସ୍ଥିତ। ପୁଣି ବାଇବଲ ଦ୍ୱାରା ମୁଁ ଏହାକୁ ପ୍ରମାଣିତ କରିପାରେ। ତତ୍ପରେ ଉରିମ୍ ଥୁମିମ୍ ଆଜିକାର ସମୟର ସେହି ସ୍ଫଟିକ ନିର୍ମିତ ପେଣ୍ଡୁଟି ଥିଲା, ଯାହାକୁ ଶୈତାନ ଆଜି ବ୍ୟବହାର କରିଥାଏ। ତତ୍ପରେ ଭଣ୍ଡ ଭାବବାଦୀ ଆଜି ଏହି ସ୍ଥାନରେ ରହିଛି, ଜଣକୁ ଆମମାନେ ଆଜି ଲାଭ କରୁଛୁ, କିମ୍ବା ଭୁତୁଡ଼ିଆ ଅଥବା ସେପରି ଜଣାଶୁଣା ଗଣକ ଏମାନେ ଭାବବାଦୀର ସ୍ଥାନକୁ ଗ୍ରହଣ କରିଥିଲେ, ଶୟତାନର ପକ୍ଷରେ ତାହାକୁ ଗ୍ରହଣ କରିଥିଲେ। ମୁଁ ଯେ କଣ ଅର୍ଥ କରି କହେ ତାହାକୁ ବୁଝନ୍ତି କି? ସୁତରାଂ ଆଜିକାଲିର ଉରିମ୍ ଥୁମିମ୍ ତାହା ଏହି ବାଇବଲ ଅଟେ। କେହି ଜଣେ ବ୍ୟକ୍ତି ଯଦି ଭାବନାଟି ପ୍ରକାଶ କରିଛନ୍ତି କିମ୍ବା ସ୍ୱପ୍ନଟିଏ କହିଛନ୍ତି, ପୁଣି ତାହା ଈଶ୍ୱରଙ୍କ ବଚନ ସହିତ ଯଦି ତୁଳନାତ୍ମକ ନ ହୁଏ କିମ୍ବା ସମର୍ଥନିତ ନ ହୁଏ ତେବେ ତାହା ମିଛ କଥା ଅଟେ, ତାହାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ଭାରତରୁ କିଛି ଦିନ ତଳେ ଜଣେ ବ୍ୟକ୍ତି ମୋ ପାଖକୁ ଆସିଥିଲେ, ଯେଉଁ ସ୍ଥାନକୁ ବର୍ତ୍ତମାନ ଯିବା ନିମନ୍ତେ ମୁଁ ପ୍ରସ୍ତୁତ ହେଉଛି। ସେ ଜଣେ ଉତ୍ତମ ସୁଶୀଳ ପ୍ରଚାରକ ଥିଲେ। ସେ କହିଥିଲେ, ଭାଇ ବ୍ରହ୍ମ ମୁଁ ଏଠାକୁ ଚାଲି ଆସିଥିଲି। କହିଥିଲେ ଜଣେ ଭଦ୍ର ମହିଳା ପବିତ୍ର ଆତ୍ମାଙ୍କୁ ଲାଭ କରିଥିଲେ, ପୁଣି କହିଥିଲେ ସେ ଜଣେ ସୁଚରିତ୍ରା ଉତ୍ତମ ମହିଳା ଥିଲେ। ପୁଣି ସେ କହିଥିଲେ ତଥାପି ସେ ଚାରିଥର ବିବାହ କରିଥିଲେ ଆଉ ଆପଣଙ୍କର ଚତୁର୍ଥ ପତ୍ନୀଙ୍କ ସହିତ ବସବାସ କରୁଥିଲେ। ତେଣୁ ମୁଁ କହିଥିଲି, ସୁତରାଂ ତାହା କିପରି ହୋଇପାରେ ହେ ମୋର ଭାଇ? ପୁଣି କହିଥିଲେ ମୁଁ ତାଙ୍କ ପାଖକୁ ଯାଇଥିଲି ଆଉ କହିଥିଲି, ଆହେ ପରମେଶ୍ୱରଙ୍କ ଗୌରବ କରନ୍ତୁ, କହିଥିଲି ହାଲେଲୁୟା, ଈଶ୍ୱରଙ୍କ ସ୍ତୁତିବାଦ ହେଉ। ଆପଣ ଜାଣନ୍ତି ସେ ନମୁନାର କେବଳ ଏକମାତ୍ର ପକ୍ଷ କହିଥିଲେ ହାଲେଲୁୟା, ଈଶ୍ୱରଙ୍କ ପ୍ରଶଂସା କରନ୍ତୁ। କହିଥିଲେ ପ୍ରଭୁ ମୋତେ କହିଥିଲେ ଏଠାରେ ମୁଁ ତୁମକୁ ସ୍ୱପ୍ନଟିଏ ଦେଖାଉଅଛି। ତତ୍ପରେ କହିଥିଲେ ମୁଁ ସ୍ୱପ୍ନଟିଏ ଦେଖିଥିଲି ଯେ ମୋର ସ୍ତ୍ରୀ ତାହାକୁ ବ୍ୟଭିଚାର କାମ କରୁଥିଲେ କହିବା ମୁଁ ଦେଖିଥିଲି। ସେ ମୋ ପାଖକୁ ଫେରି ଆସି ମୋତେ କହିଥିଲେ, ହେ ଭିକ୍ଟର ତୁମେ ମୋତେ କ୍ଷମା କରିଦେବ କି? ମୁଁ କିଛି କହିନଥିଲି କି ହେତୁ? ମୁଁ କହିଥିଲି ନିଶ୍ଚିତ ରୂପେ ମୁଁ ତୁମକୁ କ୍ଷମା କରିଦେବି, ପୁଣି ତୁମକୁ ପୁନର୍ବାର ଗ୍ରହଣ କରିନେବି। ସେ କହିଥିଲେ ତାହା ହିଁ ଯାହାକି ମୁଁ କରିଥିଲି। କହିଥିଲେ ଦେଖନ୍ତୁ ମୁଁ କ୍ଷମା ଦେଇଛି। ମୁଁ କହିଥିଲି ଭିକ୍ଟର ତୁମର ସ୍ୱପ୍ନଟି ଅତି ଚିତ୍ତାକର୍ଷକ ଥିଲା ନିଶ୍ଚୟ, ମାନେ ତୁମକୁ ତାହା ଶୈତାନ ପ୍ରଦାନ କରିଥିଲା। ସେ ପଚାରିଥିଲେ ସେପରି କାହିଁକି? ମୁଁ କହିଥିଲି ଈଶ୍ୱରଙ୍କ ବଚନ ସହିତ ଆଦୌ ତୁଳନା କରନ୍ତୁ ନାହିଁ, ସେ ବ୍ୟଭିଚାରରେ ଜୀବନଯାପନ କରୁଅଛି, ନିଶ୍ଚିତ ଭାବେ ସେପରି ସେ ଚାରି ଜଣ ପୁରୁଷଙ୍କ ସହିତ ଆଦୌ ବାସ କରିପାରନ୍ତି ନାହିଁ, ତାହା ସତ୍ୟ କଥା। ସେ ତ ଜଣଙ୍କୁ ଛାଡିଥିଲେ ପୁଣି ଅନ୍ୟ ଜଣ ପାଖକୁ ଅଗ୍ରସରରେ ଫେରି ଯାଇଥିଲେ, ତେଣୁ ପୂର୍ବାପେକ୍ଷା ସେ ଅଧିକ ଜଘନ୍ୟ ଧରଣ ଅଟନ୍ତି, ତାଙ୍କ ପୃଥକ ହୋଇ ରହିବାକୁ ହିଁ ଅଛି, ଆପଣଙ୍କ ଅବଶିଷ୍ଟ ଜୀବନକୁ ସେପରି ବିତାଇବାକୁ ଅଛି। ମୁଁ କହିଥିଲି ତାହା ଯେ ଈଶ୍ୱରଙ୍କ ବାକ୍ୟ ସହିତ ଆଦୌ ତୁଳନା ରଖି ନଥାଏ ସେ କଥା ଆପଣଙ୍କୁ ଜଣା, ତେଣୁ ତାଙ୍କୁ ଆପଣଙ୍କ ସ୍ୱପ୍ନଟି ମିଥ୍ୟା ଥିଲା। ମୁଁ କହିଥିଲି ଏହା ବାକ୍ୟ ସହିତ ଆଦୌ ତୁଳନା ରକ୍ଷା କରେ ନାହିଁ। କେହି ଜଣେ ବ୍ୟକ୍ତି ଯେତେବେଳେ ଭାବାଣୀ କରିଥିଲେ ଆଉ ସେମାନେ କହିଥିଲେ ସେହି ଭାବାଣୀଟି ସତ୍ୟ କଥା ଥିଲା କି ନାହିଁ ତାହା ସେମାନେ ବୁଝିବାକୁ ଚାହିଁଥିଲେ, ସେମାନେ ସେହି ବ୍ୟକ୍ତିକୁ ଭାବାଣୀକୁ ଉରିମ୍ ଥୁମିମ୍ ପାଖକୁ ଆଣୁଥିଲେ। ତତ୍ପରେ ଈଶ୍ୱରଙ୍କ ଏକ ରବ ଏକାଧିକ ଆଲୋକ ସହିତ ଥାଇ ଯେତେବେଳେ ପ୍ରତିଫଳିତ ହେଉଥିଲା ତତ୍ପରେ ତାହାକୁ ନିଶ୍ଚୟବୋଧକ ହେଉଥିଲା ତାହା ସତ୍ୟ କଥା ବୋଲି ଜଣାପଡୁଥିଲା। ତତ୍ପରେ କେହି ଜଣେ ବ୍ୟକ୍ତି ଅର୍ଥଟିଏ ଯଦି ପ୍ରକାଶ କରୁଥାଏ କିମ୍ବା ସ୍ୱପ୍ନଟିରେ କହିଥାଏ କିମ୍ବା ବାଇବେଲ କିଛି ବଚନ ଦେଇଥାଏ ପୁଣି ସେପରି ଅନ୍ୟ କିଛି କଥା କହିଥାଏ ପୁଣି ତାହା ଈଶ୍ୱରଙ୍କ ବର୍ତ୍ତମାନ ସହିତ ଯଦି ତୁଳନା ରଖେ ନାହିଁ ତେବେ ତ ତାହା ଭ୍ରାନ୍ତିଜନକ କଥା ଅଟେ। ଆଜି ମଧ୍ୟ ସେପରି ଧରଣର ଏକ ଉରିମ୍ ଥୁମିମ୍ ରହିଛି, ଈଶ୍ୱରଙ୍କ ବଚନ କଥା କହନ୍ତି ପୁଣି ତାହା ଈଶ୍ୱରଙ୍କ ବଚନକୁ ପରିଚିତ କରାଏ, ଯେପରିକି ବାଇବଲ ଲିଖିତ ହେବା ପୂର୍ବେ ଉରିମ୍ ଥୁମିମ୍ ସମ୍ପନ୍ନ କରୁଥିଲା। ଆମେନ୍, ହାଲେଲୁୟା। ମୁଁ ଠିକ ଏତିକି ବେଳେ ଧାର୍ମିକତାର ଅନୁଭବକୁ କରେ। ଆପଣମାନେ ଯଦି ଭାବୁଥାନ୍ତି ତେବେ ମୋତେ ଭଣ୍ଡ ବୋଲି ଆଦୌ ଭାବନ୍ତୁ ନାହିଁ। ମୁଁ ଜାଣେ ମୁଁ ଯେ କେଉଁ ସ୍ଥାନ ଉପସ୍ଥିତ ସେ କଥାକୁ ମୁଁ ଜାଣେ, ମୁଁ ଆଦୌ ଉତ୍ତେଜିତ ନୁହେଁ, ତାହା ନିରାଟ ସତ୍ୟ କଥା ଅଟେ। ଈଶ୍ୱରଙ୍କ ବଚନ ଏହି କ୍ଷେତ୍ରରେ ତାହା ହିଁ ସତ୍ୟ। ଆପଣ ଯେ କିପରି ଧରଣର ସ୍ୱପ୍ନଟି ଦେଖିଥିଲେ ତାହାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ, କିମ୍ବା କିପରି ଧରଣର ଭାବବାଣୀ ଯେ ଆପଣ କହିଥିଲେ ତାହା ସୁଦ୍ଧା ମୁଁ ଭୃକ୍ଷେପ କରେ ନାହିଁ, ଯଦି ତାହା ଈଶ୍ୱରଙ୍କ ବଚନ ହୋଇନଥାଏ, ତାହା ଈଶ୍ୱର ବଚନ ସହିତ ଯଦି ତୁଳନା ରଖେ ନାହିଁ, ତାହା ଭ୍ରାନ୍ତ ବିଷୟ ଅଟେ। ଆଜିର ସମସ୍ୟାଟି ତାହା ହିଁ ଅଟେ। କେହି ଜଣେ ବ୍ୟକ୍ତି ସ୍ୱପ୍ନଟି ଲାଭ କରିଛନ୍ତି, କେହି ଜଣେ ବ୍ୟକ୍ତି ଦର୍ଶନ ଦେଖି ଅଛନ୍ତି, ଅନ୍ୟ ଜଣେ ବ୍ୟକ୍ତି ପରଭାଷାରେ ଧ୍ୟାନ ପାଇଛନ୍ତି, କେହି ଜଣେ ବ୍ୟକ୍ତି ପ୍ରକାଶନଟି ଲାଭ କରିଛନ୍ତି। ସବୁ ପ୍ରକାର ବିଷୟକୁ ଏହା ଏପରି ଭାବରେ ଜଟିଳକରି ପକାଇଛି, ସବୁକିଛି ବିଷୟକୁ ଏତେ ଅସନ୍ତୁଳିତ ପକାଇଛି ଯେ ଆପଣମାନେ ତତ୍ପରେ ସଂସ୍ଥା ଗୁଡ଼ିକୁ ଲାଭ କରିଛନ୍ତି, ବିଭିନ୍ନ ଭାବରେ ବିଭକ୍ତ ହୋଇଛନ୍ତି। ଆପଣମାନଙ୍କୁ ମୂଳ ଭିତ୍ତି ଆଡ଼କୁ ପୁନଶ୍ଚ ଫେରିଯିବାକୁ ହିଁ ଅଛି, ଆଉ ସେହି ପ୍ରଥମ ମୂଳ ଭିତ୍ତିଟି ଈଶ୍ୱରଙ୍କ ବଚନ ଅଟେ, ତାହା ହିଁ ସତ୍ୟ କଥା। ମଣ୍ଡଳୀ ଗୁଡାକ ଏକ ମତ ଉପରେ ସ୍ଥାପିତ ହୋଇଛନ୍ତି, କହିଥିଲେ ଆହେ ଯୀଶୁ ଏକ ଶ୍ୱେତବର୍ଣ୍ଣର ଅଶ୍ୱ ଉପରେ ଚଢି ଆସୁଅଛନ୍ତି। ମୁଁ ଜାଣେ, ତାହାକୁ ମୁଁ ଦର୍ଶନରେ ଦେଖିଥିଲି। ସେହି ନମୁନା ଉପରେ ଆଧାର କରି ସେମାନେ ମଣ୍ଡଳୀଟି ସ୍ଥାପନ କରନ୍ତି। ଓହୋ ହାଲେଲୁୟା, ସେ ତ ବାଦଲରେ ଆସୁଅଛନ୍ତି। ସେମାନେ କିପରି ଧରଣର କରିବାକୁ ପ୍ରସ୍ତୁତ କରନ୍ତି, ସେଗୁଡାକୁ ଖଣ୍ଡ ବିଖଣ୍ଡିତ କରି ଭାଙ୍ଗି ପକାନ୍ତି, ପୃଥକ କରି ପକାନ୍ତି। ତାପରେ ଜଣେ ଅନ୍ୟ ଜଣକୁ ଅଯୋଗ୍ୟ ପାତ୍ର, ଅକର୍ମଣ୍ୟ ମଣ୍ଡଳୀ, ପୁଣି ସେପରି ବିଭିନ୍ନ ଧରଣର କଟକୃତି କଥା କହନ୍ତି। ଭାଇ, ସେପରି କାହିଁକି? ପ୍ରଥମ କ୍ଷେତ୍ର ଏହା ଦର୍ଶାଇଥାଏ ଯେ ଆପଣମାନେ ସେପରି ଧରଣର କର୍ମ ଯେତେବେଳେ କରନ୍ତି, ତାହା ପ୍ରକାଶ କରେ ଯେ ଆପଣ ହୃଦୟର ଈଶ୍ୱରଙ୍କ ପ୍ରତି ଆଦୌ ସଠିକ ଧରଣ ନୁହେଁ, ତାହା ହିଁ ସତ୍ୟ କଥା। ଆମମାନେ ଭାତୃଗଣ ଅଟୁ, ଆମମାନଙ୍କୁ ପରସ୍ପର ସହିତ ମିଳିମିଶି ରହିବାକୁ ହିଁ ଅଛି, ଆମେ ପରସ୍ପରକୁ ଆବଶ୍ୟକ କରୁ। ତେଣୁ ଧ୍ୟାନ ଦିଅନ୍ତୁ, ସାଉଲ ବିପଦଗାମୀ ହୋଇଥିଲେ, ତଥାପି ଅଗ୍ରସର କରିଥିଲେ, ଈଶ୍ୱର ତାଙ୍କଠାରୁ ଆପଣା ମୁଖକୁ ଫେରାଇଥିଲେ, ତତ୍ପରେ ସେ ସେଠାରୁ ଆଗକୁ ବଢ଼ିଥିଲେ, ପୁଣି ସେ ଭାବାଦୀଙ୍କ ଠାରୁ ଅନ୍ୱେଷଣ କରିଥିଲେ, ଭାବାଦୀ ପ୍ରୟାସ କରିଥିଲେ, ପୁଣି ଭାବାଣୀ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ଈଶ୍ୱର ତାହାଙ୍କୁ ଅକର୍ମଣ୍ୟ କରି ପକାଇଥିଲେ, ଆଦୌ ଦର୍ଶନ ଦେଇନଥିଲେ। ଭାବାଦୀ ଜଣକ ଫେରି ଆସିଥିଲେ ଆଉ କହିଥିଲେ, ମୁଁ କିଛି କରି ନପାରେ, ଆପଣଙ୍କ ବିଷୟରେ ସେ ମୋତେ କିଛି କହିଲେ ନାହିଁ। ତତ୍ପରେ ସେ କହିଥିଲେ, ତେବେ ହେ ପ୍ରଭୁ, ମୋତେ ଦର୍ଶନଟିଏ, ମୋତେ ସ୍ୱପ୍ନଟିଏ ଦେଖାନ୍ତୁ। ଏକାଧିକ ରାତି ବିତିଗଲା, କୌଣସି ପ୍ରକାର ସ୍ୱପ୍ନ ନହେଲା। ତତ୍ପରେ ସେ ଉରିମ୍ ଥୁମିମ୍ ପାଖକୁ ଯାଇଥିଲେ ଆଉ ସେପରି କହିଥିଲେ, ହେ ଈଶ୍ୱର, ମୁଁ ଭାବାଦୀମାନଙ୍କ ଦ୍ୱାରା ପ୍ରୟାସ କଲି, ମୁଁ ସ୍ୱପ୍ନ ଗୁଡାକ ଦେଖିବାକୁ ଯତ୍ନ କଲି, ବର୍ତ୍ତମାନ ଆପଣ ମୋତେ ସାହାଯ୍ୟ କରନ୍ତୁ। ଆପଣ ସେପରି କରିବେ କି? ତାହା ସମ୍ପର୍କ ଛିନ୍ନ ହୋଇସାରିଥିଲା, କୌଣସି ପ୍ରକାର ଆଲୋକ ଆଦୌ ପ୍ରତିଫଳିତ ହୋଇନଥିଲା। ତତ୍ପରେ ସେ ଜଣେ ଭୂତଳିଆକୁ ଧରିଥିଲେ, ନିମ୍ନମାନର ପନ୍ଥାକୁ ଧରିଥିଲେ, ଆଉ ସେ ତା ପାଖକୁ ଯାଇଥିଲେ, ସେଠାରେ ସେ ଗୁରୁଣ୍ଡିବା ଲାଗିଥିଲେ, ପୁଣି ସ୍ୱୟଂକୁ ଛଦ୍ମବେଶୀ କରିଥିଲେ। ଏହି ଭୂତଳିଆ ଜଣକ ଆଗକୁ ବଢ଼ନ୍ତି, ପୁଣି ସାମୁଏଲଙ୍କର ଆତ୍ମାଙ୍କୁ ଡାକି ଉଠାଇ ଆଣନ୍ତି। ପୁଣି ଆପଣମାନେ ଯେ କଣ ବିଚାର କରନ୍ତି ତାହା ମୁଁ ଜାଣେ, ଅନେକ କହିଥିଲେ ସେ ଜଣକ ଆଗକୁ ସାମୁଏଲ ନଥିଲେ, ତଥାପି ବାଇବଲ କହିଥିଲା ଯେ ସେ ଜଣକ ସାମୁଏଲ ଥିଲେ, ଆଉ ସେ ସାମୁଏଲ ହିଁ ଥିଲେ। ତାହାକୁ ଆପଣ ଯେ କିପରି ଧରଣରେ ବୁଝନ୍ତି, ଏହା ସେପରି ଧରଣ ଏକ ଆଶ୍ଚର୍ଯ୍ୟ ବିଷୟ ନୁହେଁ କି? କିନ୍ତୁ ସେଇ ଜଣକ ସାମୁଏଲ ଥିଲେ, କାରଣ ବାଇବଲ ଏପରି କହେ ଯେ ସେ ସାମୁଏଲ ଥିଲେ। ସେ ଭୂତୁଡ଼ିଆ ସ୍ତ୍ରୀ ଜଣ ତାଙ୍କୁ ଉଠାଇ ଆଣିପାରିଥିଲା, ପୁଣି ସେ ସାମୁଏଲଙ୍କୁ ଉଠାଇ ଆଣିଥିଲା, ପୁଣି ସାମୁଏଲ କୌଣସି ଅନ୍ୟ ସ୍ଥାନରେ ଥିଲେ, ତଥାପି କଣ ଯେ ଘଟୁଥିଲା ସେ ପ୍ରତି ସେ ଅତି ସତର୍କ ଦୃଷ୍ଟି ରଖିଥିଲେ, ପୁଣି ତାଙ୍କର ଭାବବାଦୀ ହେବାର ଜଗାକୁ ପିନ୍ଧି ରହିଥିଲେ। ତେଣୁ ହେ ଭାଇ, ଆପଣ ଯେତେବେଳେ ମରନ୍ତି, ଆପଣ ଆଗ ମରିଯାନ୍ତି ନାହିଁ, ଆପଣ ତ କୌଣସି ଅନ୍ୟ ଏକ ସ୍ଥାନରେ ଏକ ଭିନ୍ନ ସ୍ଥାନରେ ଯାଇ ବାସ କରନ୍ତି।
କିଛି ସମୟ ପାଇଁ ମୋତେ ନୀରବ ରହିବାକୁ ଦିଅନ୍ତୁ, ଏହି ପ୍ରେତବିଦ୍ୟା ବିଷୟକୁ କିଛିଟା ଅଧିକ ସୁସ୍ପଷ୍ଟ କରି କହିବାକୁ ଦିଅନ୍ତୁ। ସେହି ନାରୀଟି ଜଣେ ଭୂତୁଡ଼ିଆ ଥିଲା, ଯେହେତୁ ପ୍ରେତାତ୍ମା ଜଗତ ସହିତ ତାହାର ଅତି ନିକଟତର ସମ୍ପର୍କ ଥିଲା। ସୁତରାଂ ବର୍ତ୍ତମାନ ଯୁଗରେ ଏପରି ଅନେକ ପ୍ରେତାତ୍ମା ବିଦ୍ୟାଧାରୀ ଲୋକ ଅଛନ୍ତି, ଯେମାନେ ଖ୍ରୀଷ୍ଟିଆନ ବୋଲି ପରିଚିତ ଥିବା ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀଙ୍କଠାରୁ ପ୍ରକୃତରେ ପ୍ରେତ ଜଗତ ମଧ୍ୟରେ ଅଧିକ ଜ୍ଞାନ ରଖିଥାନ୍ତି। ଏହା ସତ୍ତ୍ୱେ ସେ ଜଣେ ଭୂତୁଡ଼ିଆ ଅଟେ। ବାଇବଲ ସମୟରେ ସୁଦ୍ଧା ଏହା ଠିକ୍ ସେପରି ଧରଣ ବିଷୟ ଥିଲା। ଯୀଶୁ ଏହି ଜଗତରେ ଯେତେ ଥିଲେ, ସେହି ସମୟରେ ସେପରି ଧରଣର ପଣ୍ଡିତଗଣ, ବିଦ୍ୱାନଗଣ, ଶିକ୍ଷକଗଣ ଆଉ ଶାସ୍ତ୍ରଜ୍ଞଗଣ ଥିଲେ। କେତେକ ଜଣ ତ ଅତି ସୁପଣ୍ଡିତ ଥିଲେ, ପୁଣି ଆଜିକାଲି ଆମମାନେ ଦେଖିପାରୁନଥିବା ସବୁଠାରୁ ଉଚ୍ଚକୋଟୀର ଧର୍ମ ବିଦ୍ୟାଳୟରୁ ଶିକ୍ଷାର୍ଜନ କରି ବାହାରି ଆସିଥିଲେ, ପୁଣି ପବିତ୍ର ଅତି ଜଣାଶୁଣା ବ୍ୟକ୍ତି ସେମାନେ ହେବାକୁ ପଡୁଥିଲା। ଏହି ଜଣେ ଲେବି ଯଦି ମିଳୁଥିଲେ, ତେବେ ତାଙ୍କୁ ନିର୍ଦ୍ଦୋଷ, ପୁଣି ପ୍ରତିଟି କ୍ଷେତ୍ରରେ ତାଙ୍କୁ ଧାର୍ମିକ ହେବାକୁ ପଡୁଥିଲା। ତଥାପି କେହି ଜଣେ ସାଧାରଣ ବ୍ୟକ୍ତି ଈଶ୍ୱରଙ୍କ ବିଷୟରେ ଯେତେ ଜାଣନ୍ତି, ସେପରି ଜ୍ଞାନ କଥାକୁ ତାଙ୍କୁ ଆଦୌ ଜଣାନଥିଲା। ଯୀଶୁ ଯେତେବେଳେ ଆସିଥିଲେ, ଏହି ଲେବି ବ୍ୟକ୍ତିଟି ତାଙ୍କୁ ଚିହ୍ନିବାରେ ଅଯୋଗ୍ୟ ହୋଇଥିଲେ, ଆଉ ସେ ଯୀଶୁଙ୍କୁ ଶୟତାନ ବୋଲି କହିଥିଲେ। ସେ କହିଥିଲେ ସେ ବାଲଜିବୁ, ଭୂତପତି ଅଟନ୍ତି, ଏହା ସତ୍ୟ କଥା ଅଟେ ନା? ପୁଣି ସେଠାକୁ ଜଣେ ବ୍ୟକ୍ତି ସବୁଠାରୁ ନିମ୍ନତମ ପ୍ରେତାତ୍ମା ଦ୍ୱାରା ଆବଦ୍ଧ ହୋଇ ଆସିଥିଲା, ତାହା ଜଣେ ବ୍ୟକ୍ତିଙ୍କୁ କବରସ୍ଥାନରେ ବାନ୍ଧି ରଖିଥିଲା, ଏପରି ଅବସ୍ଥାର ସହିତ ସେମାନେ ଡାକି ଆଣିଥିଲେ। ଥରେ ତାହା ଆପଣ କହିଥିଲା, ଆପଣ ଯେ କିଏ ତାହା ମୋତେ ଜଣା,
ଆପଣ ଈଶ୍ୱରଙ୍କ ପୁତ୍ର ଜଣେ ଧାର୍ମିକ ବ୍ୟକ୍ତି ଅଟନ୍ତି ତାହା ସତ୍ୟ କଥା ଅଟେ ନା ଭୁତୁଡ଼ିଆ ଗଣ ଗୁଣିଗଣ ଶୟତାନ ଗୁଡାକ ତାଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ଚିହ୍ନି ପାରିଥିଲେ ମାତ୍ର ଠିକ ସେହି ସମୟରେ ଶିକ୍ଷାବିତ ଗଣ ପରମାର୍ଥିକ ବିଦ୍ୟାଳୟର ବିଦ୍ୟାର୍ଥୀ ଗଣ ତାଙ୍କୁ ବାଲ ଜୀବୁ ଭାବେ ଚିହ୍ନିଥିଲେ ସଠିକ କେଉଁମାନେ ଥିଲେ ଶୟତାନ ଅଥବା ଧର୍ମ ପ୍ରଚାରକ ଗଣ ଶୟତାନ ଯୁକ୍ତି ନିଶ୍ଚିତ ରୂପେ ସଠିକ ଥିଲା ତେଣୁ ହେ ଭାଇ ଏଥିରେ ବର୍ତ୍ତମାନ ମଧ୍ୟ ଅଧିକ କିଛି ପରିବର୍ତ୍ତନ ହୋଇନାହିଁ ସେମାନେ ଈଶ୍ୱରଙ୍କ ଶକ୍ତିକୁ ବୁଝନ୍ତି ନାହିଁ ଆପଣମାନେ କେତେ ଅଧିକ ଶିକ୍ଷା ପାଇଥିଲେ ନା କାହିଁକି ସେଥିରେ କିଛି ଯାଏ ଆସେ ନାହିଁ ତାହାକୁ ନିଜ ମଧ୍ୟରେ ଆପଣମାନେ ସୀମିତ କରି ରଖିପାରନ୍ତି ପରମେଶ୍ୱର ବିସ୍ତୃତ ଶବ୍ଦାବଳୀରେ ଆଦର ହୋଇନଥାନ୍ତି ପରମେଶ୍ୱର ଏକ ସଚ୍ଚୋଟ ହୃଦୟ ମଧ୍ୟରେ ବାସ କରନ୍ତି ଆପଣ ଏହି ସ୍ଥାନରେ ଠିଆ ହୋଇପାରନ୍ତି ପୁଣି ବଡ ବଡ ଶବ୍ଦ ଗୁଡାକୁ କହିପାରନ୍ତି ଯେପରି ତାହା ଯେ କି ପ୍ରକାର ଶବ୍ଦ ସେ ବିଷୟରେ ମୋର କିଛି ଧାରଣା ନାହିଁ ତା ଆପଣଙ୍କୁ ଈଶ୍ୱରଙ୍କ ସନ୍ନିକଟକୁ ଆଦୌ ଆଣିପାରେ ନାହିଁ ଆପଣ ଠିଆ ହୋଇପାରନ୍ତି ପୁଣି ନିଜର ସମାଚାରକୁ କିପରି କହିପାରନ୍ତି ତାହାକୁ ଅଭ୍ୟାସ କରିପାରନ୍ତି ପୁଣି ଏହି ସକଳ ବିଷୟକୁ କହିପାରନ୍ତି ତଥାପି ତାହା ଆପଣଙ୍କୁ ଈଶ୍ୱରଙ୍କ ସନ୍ନିକଟକୁ ଆଦୌ ଆଣିପାରେ ନାହିଁ ଏକ ଶବ୍ଦକୋଶ ସହିତ ସମ୍ପୂର୍ଣ୍ଣ ପରିଚୟ ଲାଭ କରିବା ପର୍ଯ୍ୟନ୍ତ ଆପଣ ତାହାକୁ ଶିକ୍ଷା କରିପାରନ୍ତି ତା ସତ୍ତ୍ୱେ ଏହା ଆପଣଙ୍କୁ ଈଶ୍ୱରଙ୍କ ସନ୍ନିକଟବର୍ତ୍ତୀ ଆଦୌ କରିବ ନାହିଁ ଏକ ବିନମ୍ର ସମର୍ପିତ ହୃଦୟ ନମ୍ରତାରେ ଭରପୁର ହୃଦୟ ତାହା ହିଁ ଆପଣଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିଥାଏ ଆଉ ତାହା ହିଁ ସତ୍ୟ କଥା ଆମେନ୍ ଈଶ୍ୱର ଏକ ବିନମ୍ର ହୃଦୟକୁ ସ୍ନେହ କରନ୍ତି ଏଥିରେ କିଛି ଯାଏ ଆସେ ନାହିଁ ଯଦି ଆପଣ ନିଜର ଏ ବି ସି ଗୁଡାକୁ ଜାଣିନଥାନ୍ତି ତାହା କୌଣସି ଭିନ୍ନତାକୁ ଆଦୌ ସୃଷ୍ଟି କରେ ନାହିଁ କେବଳ ଏକ ନମ୍ର ହୃଦୟ ତାହା ହିଁ ସାର ଏକ ବିନମ୍ର ହୃଦୟ ମଧ୍ୟରେ ଈଶ୍ୱର ବାସ କରନ୍ତି ଶିକ୍ଷା ମଧ୍ୟରେ ନୁହେଁ ଏହା ଏକ ବିଦ୍ୟାଳୟ ମଧ୍ୟରେ ମିଳନ୍ତି ନାହିଁ ଈଶ୍ୱର ସତ୍ୟ ଜ୍ଞାନରେ ମିଳନ୍ତି ନାହିଁ ଧାର୍ମିକ ବିଦ୍ୟାଳୟ ଗୁଡିକରେ ମିଳନ୍ତି ନାହିଁ କିମ୍ବା ସେପରି ପରିଚିତ ଥିବା ବିଭିନ୍ନ ସ୍ଥାନମାନଙ୍କରେ ସୁଦ୍ଧା ମିଳନ୍ତି ନାହିଁ ବଡ ବଡ ବାକ୍ୟବଳ କିମ୍ବା ପ୍ରାଚୀନ କଳାକୃତିରେ ସାହିତ୍ୟରେ ମିଳନ୍ତି ନାହିଁ ଈଶ୍ୱର ମନୁଷ୍ୟର ଅନ୍ତରରେ ବାସ କରନ୍ତି ପୁଣି ଆପଣ ନିଜକୁ କେତେ ଅଧିକ ବିନୀତ କରିପାରନ୍ତି ଅବରୋଧ କରିପାରନ୍ତି ଯେତେ ଅଧିକ ନମ୍ର କରିପାରନ୍ତି ଆପଣ ଈଶ୍ୱରଙ୍କ ଦୃଷ୍ଟିରେ ସେତେ ମହାନ ହୋଇପାରନ୍ତି ପୁଣି ଆପଣ ନିଜକୁ ଯେତେ ଅଧିକ ବିନମ୍ର କରି ଅବରୋଧ କରିପାରନ୍ତି ଯେତେ ଅଧିକ ନମ୍ର କରିପାରନ୍ତି ଆପଣ ଈଶ୍ୱରଙ୍କ ଦୃଷ୍ଟିରେ ସେତେ ମହାନ ହୋଇପାରନ୍ତି ଆପଣମାନଙ୍କୁ କିଛିଟା ବିଶେଷ ବିଷୟ ମୋତେ କହିବାକୁ ଦିଅନ୍ତୁ ଏଠାରେ ଦୂରବର୍ତ୍ତୀ ଅଞ୍ଚଳ ଗୁଡାକରେ ଆପଣମାନଙ୍କ କ୍ଷେତ ଗୁଡାକ ଗହମରେ ଭରପୁର ଥିବାର ମୁଁ ଦେଖେ ଗହମରେ ଭରପୁର ଥିବା ଏକ ସିସା ତାହା ସବୁବେଳେ ତଳକୁ ଅବନତ ହୋଇ ରହିଥାଏ ଅଗାର କିସମର ଏକ ଗଛ ଯାହାକି ପବନର ଝୁଙ୍କରେ ଏପାକ ସେପାକ ହୋଇ ଧୋଇ ଥାଏ ପୁଣି ତହିଁରେ ଶସ୍ୟ ଦାନା ରହିଥିବା ପରି ବୋଧ ହେଉଥାଏ ତଥାପି ଏହାର ସିସାରେ କିଛି ଦାନା ରହିନଥାଏ ଏହି ପ୍ରକାର ଆଚରଣ ଆଜି ଅଧିକାଂଶ ଲୋକଙ୍କ ମଧ୍ୟ ଦେଖିବାକୁ ମିଳେ ଯେଉଁମାନେ ଭାବନ୍ତି ଯେ ସେମାନଙ୍କ ମସ୍ତିଷ୍କରେ ସେମାନେ ବହୁତ କିଛି ଜ୍ଞାନକୁ ସଞ୍ଚିତ ରଖିଛନ୍ତି ପୁଣି ସେମାନଙ୍କ ହୃଦୟରେ କିଛି ନାହିଁ ଅଥବା ଏକ ନିଷ୍କଳଙ୍କ ବିଚାରଧାରା ଶକ୍ତିଙ୍କ ନିକଟରେ ଅବରୋଧ ହେବ ଯୀଶୁଖ୍ରୀଷ୍ଟଙ୍କୁ ଈଶ୍ୱରଙ୍କ ପୁତ୍ର ଭାବେ ସ୍ୱୀକାର କରିବ ପୁଣି ତାଙ୍କର ସକଳ କାର୍ଯ୍ୟକୁ ବିଶ୍ୱାସ କରିବ ଆଉ ସେ ତ ଗତକାଲି ମଧ୍ୟ ସମାନ ଅଟନ୍ତି ଆହେ ନିଶ୍ଚିତ ଭାବେ ସେମାନେ ତାଙ୍କୁ ଗ୍ରହଣ କରନ୍ତି ଐତିହାସିକ ଦୃଷ୍ଟିକୋଣ ସେପରି କରିଥାନ୍ତି ତଥାପି ଏହା ତ ଐତିହାସିକ ବିଷୟ ଆଦୌ ନୁହେଁ ଲୋକେ ଉଠି ପଡିଥାନ୍ତି ଆଉ କହନ୍ତି ଓହୋ ମୁଁ ତ ପେଣ୍ଟିକୋଷ୍ଟରେ ବିଶ୍ୱାସ ରଖେ ଯେତେବେଳେ କି ସେମାନେ ସେହି ମହାନ ଅଭିଷେକକୁ ପୁଣି ବିଭିନ୍ନ ବରଦାନକୁ ଲାଭ କରିଥିଲେ ପୁଣି ଅଗ୍ନିରେ ଆଶିଷିତ ହୋଇଥିଲେ କେହି ଜଣେ ଶୀତଳ ନିରୁତ୍ସାହିତ ବ୍ୟକ୍ତି ତେଜମୟ ଅଗ୍ନି ଦ୍ୱାରା ଉତ୍ସାହ ଦ୍ୱାରା ଆଦୌ ଉଷ୍ମ ହୋଇପାରନ୍ତି ନାହିଁ ଅଗ୍ନିରେ ଏକ ଚିତ୍ର ନକ୍ସା ଆଦୌ ଉଷ୍ମତା ଦିଏ ନାହିଁ ସେମାନେ ତାହା ହିଁ ଥିଲେ ପୁଣି ସେ ଯଦି କାଲି ଆଜି ଚିରଦିନ ସମାନ ଅଟନ୍ତି ତେବେ ସେ ବର୍ତ୍ତମାନ କି ପ୍ରକାର ଅଟନ୍ତି ତାହା ଅଗ୍ନିର ଏକ ନକ୍ସା ଅଟେ କେହି ଜଣେ ବ୍ୟକ୍ତି ମୃତ୍ୟୁ ଶୀତଳତାରେ ଆଚ୍ଛନ୍ନ ଥାଇ କହିଥାନ୍ତି ସେମାନେ ଲାଭ କରୁଥିବା ସେହି ପ୍ରଜ୍ୱଳିତ ଅଗ୍ନି ଆଡକୁ ଲକ୍ଷ୍ୟ କରନ୍ତୁ ଏହା ସତ୍ତ୍ୱେ ତାହା ଆପଣଙ୍କୁ ଆଦୌ ଉଷ୍ମତା ଦେଇନଥାଏ ପେଣ୍ଟିକୋଷ୍ଟ ଦିନ ସେମାନେ ଯାହା କରିଥିଲେ ନୂତନ ନିୟମ ପ୍ରାରବ୍ଧ କାଳରେ ସେମାନେ ଯାହା କରିଥିଲେ ତାହାକୁ ଆମେ ବର୍ତ୍ତମାନ ଏତେବେଳେ ଲାଭ କରିଅଛୁ ପୁଣି ଯେତେଶୀଘ୍ର ଈଶ୍ୱର ସକଳ ସମସ୍ତକୁ ସୁସ୍ଥିରତା ପ୍ରଦାନ କରନ୍ତି ତତ୍ପରେ ମନରେ ସମେତ ହୋଇଥାଏ ଆଉ ତେବେ ଯାଏ ଉର୍ଦ୍ଧାନ୍ତିକରଣ ସମ୍ଭବ ହେବ କେବଳ ଉର୍ଦ୍ଧାନ୍ତିକରଣ ବିନୁ ଅନ୍ୟ କୌଣସି ବିଷୟରେ ଏପରିକି ଅଲୌକିକ ସୁସ୍ଥତାର ଉପରେ ସୁଦ୍ଧା ବିଶ୍ୱାସ କରିପାରୁନାହୁଁ ଯେହେତୁ ଆମମାନେ ଜଣେ ଇଆଡ଼େ ଅନ୍ୟ ଜଣେ ସିଆଡ଼େ ଏପରି ହୋଇ ଅସ୍ଥିର ଥାଉ ତତ୍ପରେ ଉପାଧ୍ୟକ୍ଷ ଅମୁକ ବ୍ୟକ୍ତି ଏପରି କହିଥିଲେ ଯେ ତାହା ସେ ପ୍ରକାର ଧରଣ ବିଷୟ ଥିଲା ହଁ ମୋର ପ୍ରଚାରକ କହିଥିଲେ ଯେ ସେ ଏପରି ଧରଣ ଥିଲେ ଇତ୍ୟାଦି ଇତ୍ୟାଦି କିଛି ସମୟ ପୂର୍ବେ ଜଣେକା ମହିଳା ଏପରି କହିଥିଲେ ସେ ତ ଜଣେ ଭଣ୍ଡ ବ୍ୟକ୍ତି ଅଟନ୍ତି ସେ କହିଥିଲେ ମୋର ଧର୍ମଯାଜକ ମୋତେ ସେପରି କଥାକୁ କହିଥିଲେ ମୁଁ ଏପରି ଇଚ୍ଛା କରେ ଯେ ତାଙ୍କ ଧର୍ମଯାଜକ କେବଳ ଥରକ ପାଇଁ ଏଠାକୁ ଆସନ୍ତେ ତେବେ କିଏ ଯେ ପ୍ରକୃତରେ ଭଣ୍ଡ ତାହାଙ୍କୁ ଆମମାନେ ଏହି ସ୍ଥାନରେ ଦେଖନ୍ତେ ହଁ ତାହା ହିଁ କିଏ ଯେ ପ୍ରକୃତରେ ଭଣ୍ଡ ତାହାକୁ ଆମମାନେ ଲକ୍ଷ୍ୟ କରିବୁ ଆସି ଏହାକୁ ପରୀକ୍ଷା କରନ୍ତୁ ଏଠାରେ କିଛି ଦିନ ପୂର୍ବେ ଟେକ୍ସାସ୍ର ହାଲିଙ୍ଗରେ ଆମମାନେ ସେଠାରେ ଏକ ଉପାସନା କରୁଥିଲୁ। ପୁଣି ସେମାନେ ସେଠାରେ ପ୍ରତିଟି ସ୍ଥାନରେ ବଡ ବଡ ତୋରଣ ଗୁଡାକ ଲଗାଇଥିଲେ ମୋଟର ଯାନ ଗୁଡାକରେ ବାହାରେ ପ୍ରତିଟି ସ୍ଥାନରେ। ସେଇଦିନ ରାତ୍ରିରେ ମୁଁ ସେଠାରେ ପହଞ୍ଚିବା ପୂର୍ବେ ସେପରି କରିଥିଲେ, କହିଥିଲେ ମୋତେ ଜଣେ ଭଣ୍ଡ ବ୍ୟକ୍ତି କହି ପରିଚିତ କରାଇବା ଅଭିପ୍ରାୟରେ FBI ଲୋକେ ସେହି ସ୍ଥାନରେ ଉପସ୍ଥିତ ଥିଲେ। ଆଉ ସେଇ ଟେକ୍ସାସର କୌଣସି ଏକ ସ୍ଥାନରେ ଜଣେ ଶିଶୁ କନ୍ୟା ଆରୋଗ୍ୟ ଲାଭ କରିଥିଲା, ତାହା ଦୂରବର୍ତ୍ତୀ ସ୍ଥାନର ଘଟଣା। ସେ ଦୂରବର୍ତ୍ତୀ ସ୍ଥାନର କନ୍ୟାଟି ସେ ଥିଲା। ମୋ ଧାରଣା ଅନୁସାରେ ପାନହାଣ୍ଡର ନିକଟବର୍ତ୍ତୀ ସ୍ଥାନରୁ, ଯାହାକି ପ୍ରାୟ 1000 ମାଇଲ ଦୂର ଅଞ୍ଚଳ ଥିଲା, ସେହି ସ୍ଥାନ ଥିଲା। ପୁଣି ଶିବାନୀ କବ ନିକଟବର୍ତ୍ତୀ ସ୍ଥାନ ହାଲିଙ୍ଗନରେ ଏହା ଏକ ବିଷୟ ଥିଲା। ଆଉ ବାକ୍ସର ପାଖକୁ ଆସି କହିଥିଲେ, ଭାଇ ବ୍ରହ୍ମ କହିଥିଲେ, ସେପରି ଧରଣର ଲୋକାରଣ୍ୟ ସ୍ଥାନକୁ ଆପଣ କଦାପି ନ ଦେଖିଥିବେ। ପ୍ରାୟ 40 କିମ୍ବା 5000 ସଂଖ୍ୟକ ଲୋକଙ୍କ ଭିଡ଼ଟିଏ ସେଠାରେ ରହିଛି। ପୁଣି କହିଥିଲେ FBI ସମସ୍ତ ଲୋକ ସେହି ସ୍ଥାନର ଚାରିଆଡ଼େ ଉପସ୍ଥିତ ଅଛନ୍ତି। ପୁଣି ଆଜି ରାତିରେ ପ୍ରଚାର ମଞ୍ଚ ଉପରେ ସେମାନେ ଆପଣଙ୍କୁ ଧରିବାକୁ ଯାଉଛନ୍ତି, ପୁଣି ଆପଣଙ୍କ ମୁଖଟାକୁ ଖୋଲିବାକୁ ଯାଉଛନ୍ତି। ମୁଁ କହିଥିଲି ଭଲ କଥା, ସେ କଥା ପାଇଁ ମୁଁ ନିଶ୍ଚିତ ରୂପେ ଆନନ୍ଦିତ ଅଟେ। କହିଥିଲେ ସେଦିନ ରାତିରେ ସେଇ ଶିଶୁ ବାଳିକାଟାର ଆରୋଗ୍ୟତା ବିଷୟକୁ ଆପଣ ଜାଣନ୍ତି କି? ମୁଁ ଘରକୁ ଫେରୁଥିଲି, ମୋର କୋଠରୀ ମଧ୍ୟକୁ ଯାଉଥିଲି, କାହାର କାନ୍ଦିବା ସ୍ୱର ମୁଁ ଶୁଣିଥିଲି, ତେଣୁ ଚାରିଆଡ଼କୁ ଚାହିଁ ଦେଖିଥିଲି। ମୁଁ ବିଚାର କରିଥିଲି ସମସ୍ତ କେହି ଜଣେ ପୀଡିତ ହୋଇ ସଂକଟାପନ୍ନ ଥିବେ, ସେ ଜଣଙ୍କ ଝିଅଟିଏ ଥିଲା। ତତ୍ପରେ ମୁଁ ପଛକୁ ଫେରି ଦେଖିଥିଲି, ମୁଁ କହିଥିଲି, ତତ୍ପରେ ମୁଁ ଫେରି ଯାଇଥିଲି। ମୁଁ ପଚାରିଥିଲି, ହେ ଭଉଣୀ କଣ ହୋଇଛି? ପୁଣି ସେଠାରେ ଦୁଇ ଜଣ କିଶୋର ବାଳିକା ଠିଆ ହୋଇଥିଲେ, ପ୍ରାୟ 17-18 ବର୍ଷ ବୟସର କର୍ମଟି ଝିଅ ଥିଲେ। ସେମାନେ ପରସ୍ପରକୁ କୁଣ୍ଡାଇ ଧରି କାନ୍ଦୁଥିଲେ, କହିଥିଲେ, ଭାଇ ବ୍ରହ୍ମ ସେମାନେ ଯେବେ ଚିହ୍ନିଥିଲେ ସେ କଥା ମୁଁ ସେତେବେଳେ ବୁଝିଥିଲି। କହିଥିଲେ ଆମେ ବହୁ ଦୂରରୁ ତାକୁ ଏହି ସ୍ଥାନକୁ ଆଣିଥିଲୁ, କହିଥିଲେ ତାକୁ ପାଗଳଖାନା ଯିବାର ଅଛି। ପୁଣି ସେ ଛୋଟ ଝିଅଟି ଟେକ୍ସାସର ଲିପଜକରେ ମୋର ମିଟିଂରେ ଉପସ୍ଥିତ ଥିଲା, ଆଉ କହିଥିଲା ମୁଁ ଭରସା ରଖିଥିଲି ଯଦି ମୁଁ ତାଙ୍କୁ ଏହି ସ୍ଥାନକୁ ଆଣିପାରନ୍ତି ଆଉ ଆପଣ ତା ପାଇଁ ପ୍ରାର୍ଥନା କରିଦିଅନ୍ତେ, ତେବେ ଈଶ୍ୱର ତାକୁ ସୁସ୍ଥ କରିଦେବେ, ଏପରି ମୁଁ ବିଶ୍ୱାସ କରେ। ମୁଁ ଚିନ୍ତା କଲି, ଭଲ କଥା ତ, କିପରି ଏକ ବିଶ୍ୱାସ ସତେ। ପୁଣି ମୁଁ କହିଥିଲି, ହେ ଭଉଣୀ ଉତ୍ତମ, ତୁମେ ଏଠାକୁ ଆସିପାର କି? ତତ୍ପରେ ଠିକ ସେତିକି ବେଳେ ତୁମେ ଏକ ହଳଦିଆ ରଙ୍ଗର ରେଜିଷ୍ଟର ଗାଡି ଏଠାକୁ ଆସିଥିଲ, ସେପରି କରିଥିଲ ନା? କହିଥିଲା ହଁ। ତତ୍ପରେ ମୁଁ ପଚାରିଥିଲି, ତୁମର ମାତା ଜଣେ ଅସମର୍ଥୀ ନାରୀ ଅଟନ୍ତି ନା? ସେ କହିଥିଲା ତାହା ସତ କଥା। ମୁଁ ପଚାରିଥିଲି, ତୁମମାନଙ୍କ ସମ୍ପର୍କ ମେଥଡିଷ୍ଟ ଗୀର୍ଜା ସହିତ ଅଛି ନା? ସେ କହିଥିଲା ପ୍ରକୃତରେ ତା ନିରାଟ ସତ୍ୟ କଥା। ଆଉ ମୁଁ କହିଥିଲି ସେଠାରେ ରାସ୍ତା ଉପରେ ତୁମେ ପ୍ରାୟ ବୁଲି ପଡିଥିଲ, ପୁଣି ସେହି ସ୍ଥାନରେ ଯେଉଁଠି ଜାଗାଟା କିଛି କଂକ୍ରିଟରେ ପୁଣି କିଛିଟା ପଲସ୍ତର ହୋଇ ରହିଥିବାର ମିଳିଥିଲା, ଠିକ ସେହି ସ୍ଥାନରେ ପହଞ୍ଚି ତୁମେ ଆଉ ଏହି ବାଳିକାଟି ଖୁବ୍ ହସୁଥିଲ, ପୁଣି ତୁମମାନେ ମୋଡ଼ଟିଏ ଅତିକ୍ରମ କରୁଥିଲ। ଏ କହିଥିଲା ଭାଇ ବ୍ରହ୍ମ ତାହା ମଧ୍ୟ ସତ କଥା। ମୁଁ କହିଥିଲି ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଏ କଥା କହନ୍ତି, ବାଳିକାଟି ସୁସ୍ଥ ହୋଇ ସାରିଅଛି। ପରବର୍ତ୍ତୀ ଦିନ ସେ ସହରଟା ଯାକ ଫୁଲସ୍ତୁଲ କରି ପକାଇଥିଲା, ଚାରିଆଡ଼କୁ ଯାଇ ସେ ଏ ବିଷୟ ସମସ୍ତଙ୍କୁ କହୁଥିଲା। ଅବଶ୍ୟ ସେଠାକାର ବାସିନ୍ଦା ତାକୁ ସେ ସ୍ଥାନ ଅଧିବାସୀ ରୂପେ ଚିହ୍ନି ନଥିଲେ, ପୁଣି ସେହି ଅବସ୍ଥାରେ ସେ ଥିଲା କି ନଥିଲା ସେ ବିଷୟ କିଛି ଜାଣିନଥିଲେ। ଆଉ ସେଇଦିନ ମୁଁ ହଁ ଭାଇ ବାକ୍ସର କହିଥିଲେ, ଭାଇ ବ୍ରହ୍ମ କହିଥିଲେ, ସେଇ ଝିଅ ଦୁଇ ଜଣ ସେଠାରେ ସେମାନଙ୍କର ବାକ୍ସ ସଜାଡୁଛନ୍ତି। ପୁଣି ସେ କଥାଟି ଯାହାକୁ ସେ ଜାଣିନଥିଲେ ତାହା ଏହା ଥିଲା, ଯାହାକୁ ମୁଁ ଜାଣିଥିଲି, ଆମମାନଙ୍କ ଅର୍ଥ ପ୍ରାୟ ଶେଷ ହୋଇ ସାରିଥିଲା। ତାଙ୍କୁ ଏ ବିଷୟ କହିବା ନିମନ୍ତେ ମୁଁ ଆଦୌ ଇଚ୍ଛା କରୁନଥିଲି, ତଥାପି ଏହା ଜଣାଯିବା ପୂର୍ବେ ସେହି ଝିଅମାନଙ୍କ ମଧ୍ୟରୁ ଜଣେ ସେଦିନ ରାତ୍ରିରେ $900 ପରିମାଣର ଦାନପାତ୍ର ପକାଇଥିଲା, ପୁଣି ସେହି ଅର୍ଥକୁ ସଭା ଉପରେ ଥୋଇଥିଲା। ସେ କରିନଥିଲେ, ଆଜି ପର୍ଯ୍ୟନ୍ତ ସେ ଏହି ବିଷୟକୁ ଜାଣିନଥିଲେ, ମାତ୍ର ମୁଁ ସେ କଥାକୁ ଜାଣିଥିଲି, ବୁଝନ୍ତି ତ, ତାହା ଯେ ସବୁକିଛି ବିଷୟକୁ ଠିକ୍ଠାକ୍ କରିଦେବ ଏବେ କଥାକୁ ପ୍ରଭୁ ମୋତେ କହିଥିଲେ। ତତ୍ପରେ ଭାଇ ବାକ୍ସର କହିଥିଲେ, ଭାଇ ବ୍ରହ୍ମ ସେ କହିଥିଲେ ମୋତେ କିଛିଟା ଆକର୍ଷଣକୁ କାର୍ଯ୍ୟ କରିବାକୁ ଦିଅନ୍ତୁ, କହିଥିଲେ ସେମାନେ ଏଠାରେ କେତେକ ଅଲୌକିକ ଆରୋଗ୍ୟକାରୀଙ୍କୁ ଆଣିଥିଲେ ଯାହାକି ଲୋକମାନଙ୍କୁ କେବଳ ଆକର୍ଷିତ କରିଥିଲା। ମୁଁ କହିଥିଲି ଆଜ୍ଞା ନୁହେଁ, ସେପରି କିଛି ନୁହେଁ, ସେପରି କର୍ମକୁ ଆପଣ ଆଦୌ କରିବେ ନାହିଁ। ଭାଇ ବାକ୍ସର ଅର୍ଥ ଲାଭ କହିବାକୁ ଆପଣ ସେପରି ଧରଣ ଆହ୍ୱାନକୁ ଯେତେବେଳେ ଦେଇଥାନ୍ତି ତାହା ସେପରି ଏକ ସମୟ ଅଟେ ଯେତେବେଳେ ମୁଁ ଆଉ ଆପଣ ପରସ୍ପରର ହାତକୁ ମିଳାଇ ଭାଇ ପରି ସମତ ହୋଇଥାଉ, ମୁଁ ଏକଲା ଅଗ୍ରସର କରିବି, ବୁଝନ୍ତି ତ। ମୁଁ କହିଥିଲି ଆପଣ ସେପରି କାର୍ଯ୍ୟ ଆଦୌ କରନ୍ତୁ ନାହିଁ। ମୁଁ କହିଥିଲି 1000 ପର୍ବତ ଉପରେ ଥିବା ମେଷଗଣଙ୍କୁ ପରମେଶ୍ୱର ଚିହ୍ନନ୍ତି, ପୁଣି ସବୁକିଛି ସୃଷ୍ଟି ତାଙ୍କର ଅଟେ, ମୁଁ ତାଙ୍କର ଅଟେ, ସେ ମୋର ତତ୍ତ୍ୱ ନେବେ। ସେ କହିଥିଲେ ତେବେ ଭଲ କଥା। ତତ୍ପରେ ସେଦିନ ରାତିରେ ସେ କହିଥିଲେ, ଭାଇ ବ୍ରହ୍ମ ଏଆଡ଼କୁ ଦେଖନ୍ତୁ, କେହି ଜଣେ ଏଆଡ଼େ ଦେଖନ୍ତୁ, ଏହି ସ୍ଥାନରେ ଲଫବାଟି ଅଛି, ତା ଉପରେ ନାମ ଲେଖା ନାହିଁ, ତା ମଧ୍ୟ $100 9 ନୋଟ ରହିଛି, ଯେତିକି ପରିମାଣ ଅର୍ଥକୁ ଦାନ ସଂଗ୍ରହ କରି ଆମେ ଉଠାଇବାକୁ ଚାହୁଁଥିଲୁ ସେତିକି ପରିମାଣ ଅର୍ଥ ଅଛି। ମୁଁ କହିଥିଲି ଭାଇ ବାକ୍ସର ଜାଣିଲେ ତ, ସେ କହିଲେ ମୋତେ କ୍ଷମା କରିଦିଅନ୍ତୁ। ତତ୍ପରେ ସେଇ ଜଣକ ଯେ ଉକ୍ତ ନାରୀ ଜଣକ ଥିଲେ
ତାହା ମୁଁ ବୁଝିଥିଲି। ଆଉ ତତ୍ପରେ ତାପରେ ପରବର୍ତ୍ତୀ ଦିନ ଭାଇ ବାକ୍ସଟର କହିଲେ, ଭାଇ ବ୍ରହ୍ମା ସେଠାରେ ସେମାନେ ଉପସ୍ଥିତ ରହି କାନ୍ଦି କାନ୍ଦି ନିଜର ଲୁଗାପଟା ସଜାଗୁଅଛନ୍ତି। ମୁଁ ପଚାରିଥିଲି ଘଟଣାଟି କଣ, କହିଥିଲେ ସେଠାକୁ ଯାଇ ସେମାନଙ୍କୁ ଭେଟିବା ଆପଣଙ୍କ ପାଇଁ ଅଧିକ ଉତ୍ତମ ହେବ। ଯେଉଁ କୋଠରୀରେ ସେମାନେ ଉପସ୍ଥିତ ଥିଲେ ସେ କୋଠରୀ ଆଡ଼କୁ ମୁଁ ଯାଇଥିଲି। ମୁଁ ପଚାରିଥିଲି କେଉଁ କୋଠରୀ ମଧ୍ୟ ସେମାନେ ଅଛନ୍ତି। ମୁଁ ସେହି କୋଠରୀ ପାଖକୁ ଯାଇ କବାଟରେ କରାଘାତ କରିଥିଲି, ସେମାନେ କାନ୍ଦୁଥିବାର ମୁଁ ଶୁଣିଥିଲି। ମୁଁ କବାଟ ଠକ୍ ଠକ୍ ଶବ୍ଦ କରିଥିଲି। ତାପରେ ଝିଅଟି କବାଟ ପାଖକୁ ଚାଲି ଆସିଥିଲା ଆଉ କହିଥିଲା, ଭାଇ ବ୍ରହ୍ମା ମୁଁ ଅତିଶୟ ଦୁଃଖିତ। ସେ କହିଥିଲା, ଏହିସବୁ କଷ୍ଟ ଉଠାଇବାକୁ ମୁଁ ଆପଣଙ୍କୁ ବାଧ୍ୟ କଲି। ମୁଁ ପଚାରିଥିଲି କଷ୍ଟ, ହେ ଭାଇ ପ୍ରକୃତରେ, ହେ ଭଉଣୀ ପ୍ରକୃତରେ ସମସ୍ୟାଟି କଣ। ସେ ପଚାରିଥିଲା, ଓହୋ FBI ଯେ ଆପଣ ପଛରେ ପଡିଛି ତାହା ମୁଁ ଶୁଣିଲି। ଆଉ ମୁଁ ପଚାରିଥିଲି, ଆରେ ହେ ତାହା କଣ ପ୍ରକୃତରେ ସତ କଥା। କହିଥିଲା, ହଁ ସେପରି ହିଁ ଅଟେ। ମୁଁ ଅନୁମାନ କରେ ଯେ ଆଜିର ନଗର ମଧ୍ୟରେ ମୁଁ କିଛିଟା ଅଧିକ ସାକ୍ଷୀ ଦେଇଥିଲି, ପୁଣି ସେପରି କିଛି ଅଧିକ ମୁଁ ଆପଣଙ୍କ ବିଷୟରେ କହିଥିଲି, ସେଇ ହେତୁ ଏପରି ଅଟେ। ମୁଁ କହିଲି, ସେପରି କିଛି ନୁହେଁ। ପୁଣି ସେ କହିଥିଲେ, ଭାଇ ବ୍ରହ୍ମା ସେହି ସ୍ଥାନରେ, ହଁ ସେହି ସ୍ଥାନରେ FBI ର ଲୋକ ଗୁଡାକ ଉପସ୍ଥିତ ଅଛନ୍ତି, ଆଜି ରାତିରେ ସେମାନେ ଆପଣଙ୍କୁ ଅନାବୃତ କରିବାକୁ ଯାଉଛନ୍ତି। ମୁଁ କହିଥିଲି, ଭଲ କଥା, ଯଦି ମୁଁ କିଛି ଭୁଲତ୍ରୁଟି କରିଛି ମୋତେ ଅନାବୃତ ହେବାର ଆବଶ୍ୟକ ରହିଛି, ବୁଝନ୍ତି ତ। ମୁଁ କହିଥିଲି, ନିଶ୍ଚୟ ସୁସମାଚାର ପ୍ରଚାର କରିବାର କାର୍ଯ୍ୟଟି ଯଦି ଅନାବୃତ ହେବାକୁ ଆବଶ୍ୟକ ହିଁ ଅଛି ତେବେ ତ ଭଲ କଥା, ଆସନ୍ତୁ ଏହାକୁ କରିବା, ବୁଝନ୍ତି ତ। ମୁଁ କହିଥିଲି, ଏହି ବାଇବଲ ଦ୍ୱାରା ମୁଁ ଜୀବିତ ରହେ, ଆଉ ଏହି ବାଇବଲ ଯାହା କହିନଥାଏ ଏହା ମୋର ସୁରକ୍ଷାର ବଳ ଢାଲ ଅଟେ, ଠିକ ଏହା ମଧ୍ୟରେ ତାହା ରହିଛି, ବୁଝନ୍ତି ତ। ପୁଣି ମୁଁ କହିଲି, ହଁ ସେ ଏପରି କହିଥିଲା। ସେ କହିଲା, ମୁଁ ଯାହା କିଛି କରିଥିଲି ସେଥିପାଇଁ ମୁଁ ପ୍ରକୃତରେ ମୁଁ ଅତିଶୟ ଦୁଃଖିତ ଅଟେ। ମୁଁ କହିଥିଲି, ଭଉଣୀ ତୁମେ ପ୍ରକୃତରେ କିଛି କରିନାହଁ। ସେ କହିଥିଲା, ପ୍ରକୃତରେ ସେଠାକୁ ଯିବା ପାଇଁ ଆପଣ କଣ ଭୟଭୀତ ନୁହନ୍ତି କି। ମୁଁ କହିଥିଲି, ଆଦୌ ନୁହେଁ। ସେ କହିଥିଲା, ତଥାପି FBI ସଂସ୍ଥାର ଲୋକମାନେ ସେଠାରେ ଉପସ୍ଥିତ ଅଛନ୍ତି। ମୁଁ କହିଲି, ଉତ୍ତମ କଥା, ସେମାନେ ମୋର ଉପାସନା ଆସିବା ପୂର୍ବେ ମୁକ୍ତି ଲାଭ କରିଥିଲେ। ମୁଁ କହିଥିଲି, ଅଲଫେରେ ମହାଶୟ ସେପରି ପରିବର୍ତ୍ତ ହୋଇଥିଲେ, କ୍ୟାପ୍ଟେନ୍ ଅଲଫେରେ ଟୋକମା ୱାଶିଂଟନରେ ତାଙ୍କ ଧର୍ମ ପରିବର୍ତ୍ତ ହେବାର ଘଟଣାକୁ ଆପଣମାନେ ମଧ୍ୟ ଅନେକ ଜାଣନ୍ତି। ବନ୍ଧୁକ ଚାଳନା ଗ୍ୟାଲେରୀରେ ଥିବା ସମୟରେ ସେ ପରିତ୍ରାଣ ଲାଭ କରିଥିଲେ। ଉପାସନାକୁ ଆସି ସେ କହିଥିଲେ, ଏହି ବ୍ୟକ୍ତିଙ୍କ ପିଛା ମୁଁ 2 ବର୍ଷ ଧରି କରିଥିଲି। ମୁଁ ବିତ୍ତ ସମ୍ବନ୍ଧୀ ଆଲୋଚନାକୁ ଶୁଣିଥିଲି, ପୁଣି ମୁଁ ତାହାକୁ ଲକ୍ଷ୍ୟ କରିଥିଲି। ତତ୍ପରେ ପ୍ରତ୍ୟେକ ସ୍ଥାନକୁ ମୁଁ ଯାଇଥିଲି, ପୁଣି କହିଥିଲି, ଏହା ହିଁ ନିରାଟ ସତ୍ୟ କଥା। ଆଜି ରାତିରେ ଆପଣମାନେ ଏକ ଭ୍ରାନ୍ତ ବିଷୟକୁ ଆଦୌ ଶୁଣୁନାହାନ୍ତି, ଯାହା ସତ୍ୟ କଥା ତାହା ଆପଣମାନେ ଶୁଣୁଛନ୍ତି। କହିଥିଲେ, ପୋଲିସ ବଳର କେହି ଜଣେ ବ୍ୟକ୍ତି ଯାହାଙ୍କ ସନ୍ତାନକୁ ଦେଖାଇବାକୁ ମୁଁ ଚିକିତ୍ସକଙ୍କ ସାହାଯ୍ୟ ଲୋଡ଼ିଥିଲି, ପୁଣି ତାହାକୁ ପ୍ରାର୍ଥନା ପଙ୍କ୍ତିକୁ ପଠାଇଥିଲି। ଆଉ କହିଥିଲେ, ତାହା ଶରୀରରେ ଯାହା କିଛି କଷ୍ଟ ଥିଲା ସେ ବିଷୟରେ ସେ ସାନ ପିଲାଟି ଠିକ 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 ଠାକ୍ କଥିତ ହୋଇଥିଲା, ପୁଣି ତା ପାଇଁ କଣ ଘଟିଥିଲା ସେ କଥା ମଧ୍ୟ ସଠିକ ରୂପେ କଥିତ ହୋଇଥିଲା। ତତ୍ପରେ କହିଥିଲେ, ପୋଲିଓ ରୋଗରେ ଗ୍ରସ୍ତ ସେହି ଶିଶୁଟି ଠିକ 8 ଦିନରେ ସ୍କୁଲକୁ ଫେରିଯିବ। ତତ୍ପରେ କହିଥିଲେ, ଠିକ 8 ଦିନରେ ଶିଶୁଟି ବିଦ୍ୟାଳୟକୁ ଯାଇଥିଲା। କହିଥିଲେ, ଦୀର୍ଘ 2 ବର୍ଷ ଧରି ମୁଁ ତାଙ୍କ ପିଛା କରିଥିଲି, 10,000 ଲୋକଙ୍କ ସାମ୍ନାରେ ସେପରି କହିଥିଲେ, ସେଠାରେ ଏହିସବୁ ଘଟିଥିଲା, ଯାହାର ଛବିଟିଏ ସେଠାରେ ଅଛି, ଆପଣଙ୍କ ପୁସ୍ତକରେ ସେ ନିରୂପିତ ହୋଇଥିବା ଉପାସନାର ବିବରଣୀ ରହିଛି। କହିଥିଲେ, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ମୁଁ ଇଚ୍ଛା କରେ ଯେ ଆପଣମାନେ ଏକ ପ୍ରକାର ଧାର୍ମିକ ଛଳନାର କଥାକୁ ଶୁଣୁନାହାନ୍ତି, ଆପଣମାନେ ଏକ ସତ୍ୟ ଘଟଣା କଥାକୁ ଶୁଣୁଛନ୍ତି। କ୍ୟାପ୍ଟେନ୍ ଅଲଫ୍ରେଡ୍ ସେ ଅଟନ୍ତି, ପୁଣି ପରବର୍ତ୍ତୀ ଦିନ ମୁଁ ତାଙ୍କୁ ପ୍ରଭୁଙ୍କ ପାଖକୁ ଆଣିଥିଲି, ପୁଣି ବନ୍ଧୁକ ଚାଳନାର ଗ୍ୟାଲେରୀ ସ୍ଥାନରେ ସେଠାକାର ଏକ ବିରାଟ ଅଞ୍ଚଳରେ ସେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଲାଭ କରିଥିଲେ। ମୁଁ କହିଥିଲି, ଏପରି ହୋଇପାରେ ଏହି ବ୍ୟକ୍ତିଟି ସେହି ସମାନ କ୍ରମକୁ ସମ୍ଭବତଃ କରିପାରନ୍ତି, ତେଣୁ ସେ କହିଥିଲେ, ସେଠାକୁ ଯିବା ପାଇଁ ଆପଣ ଭୟଭୀତ ଅଟନ୍ତି କି। ମୁଁ ପଚାରିଥିଲି, ଭୟ କାହିଁକି, ନିଶ୍ଚିତ ରୂପେ ସେପରି ଆଦୌ ନୁହେଁ, ଏହାକୁ ସମ୍ପନ୍ନ କରିବାକୁ ପ୍ରଭୁ ମୋତେ ଯେତେବେଳେ ପ୍ରେରଣ କରିଛନ୍ତି ମୁଁ କାହିଁକି ଭୟ କରିବି। ସେ ସେହି ଜଳ କଟନ୍ତି ଯିଏକି ଯୁଦ୍ଧ ଲଢ଼ନ୍ତି, ମୁଁ ନୁହେଁ। ତେଣୁ ମୁଁ କହିଥିଲି, ବର୍ତ୍ତମାନ ମୁଁ ଚାହେଁ ଯେ ଆପଣମାନଙ୍କ ମଧ୍ୟରେ ସମସ୍ତେ ଏଥିରେ ଦୂରେଇ ରହନ୍ତୁ। ଆଉ ସେଇ ହେତୁ ରାତିରେ ଆମେ ଉପାସନାକୁ ଯାଇଥିଲୁ, ସେଠାରେ ଲୋକାରଣ୍ୟ ଥିଲା, ଆଉ ସେଠାକାର ପରିଚାଳକ ଆସିଥିଲେ, ପାଖକୁ ଆସିଥିଲେ, ପୁଣି କହିଥିଲେ, ଆଚାର୍ଯ୍ୟ ବ୍ରହ୍ମ ମୁଁ 10 ଜଣ ମେକ୍ସିକନ୍ ପିଲାଙ୍କୁ ଉଡ଼ାରେ ମୁଁ 10 ଜଣ ମେକ୍ସିକନ୍ ଲୋକଙ୍କୁ ଭଡ଼ାରେ ଆଣିଥିଲି। କହିଥିଲେ, ଏହାକୁ ଟିକେ ଆସନ୍ତୁ, FBI ପରି ଧାର୍ମିକ ମନ ଭକ୍ତ ଭଣ୍ଡଙ୍କ ଦ୍ୱାରା ଆଚାର୍ଯ୍ୟ ବ୍ରହ୍ମ ଅନାବୃତ ହେବାକୁ ଯାଉଛନ୍ତି କିମ୍ବା ସେପରି ଜଣ କୌଣସି ଅନ୍ୟ ବିଷୟ। ତତ୍ପରେ କହିଥିଲେ, ଏହା ସେମାନଙ୍କ ମଧ୍ୟରେ ପ୍ରତ୍ୟେକଙ୍କ ମଟର ଯାନ ଉପରେ ଲାଗିଛି, ଗାଡ଼ି ଆଣି ଆଣ କହିଥିଲେ, ସେଗୁଡ଼ାକୁ ଟାଣି ଆଣି ଏଠାରେ ଏକାଠି କରି ରଖିବା ନିମନ୍ତେ ମୁଁ 10 ଜଣ ମେକ୍ସିକନ୍ ପିଲାଙ୍କୁ ଭଡ଼ାରେ ଆଣିଥିଲି। କହିଥିଲେ, ଓହୋ ମୁଁ ତ ଏଠାରେ ଅନୁଭବ କରୁଛି ଯଦି ସେ ବ୍ୟକ୍ତି ଜଣଙ୍କ ମୋ ହାତରେ ଲାଗିଯାନ୍ତେ, ମୋ ହାତରେ ଯଦି ପଡ଼ନ୍ତେ। ମୁଁ କହିଥିଲି, ମହାଶୟ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ,
ଦେଖନ୍ତୁ ଈଶ୍ୱର ତାଙ୍କୁ ଧରିବେ। ମୁଁ କହିଥିଲି ତାଙ୍କୁ ଏକଲା ରହିବାକୁ ଛାଡ଼ି ଦିଅନ୍ତୁ। ସୁତରାଂ ସେଠାକୁ ଆସିଥିଲେ। ପୁଣି ସେଦିନ ରାତିରେ ଆମମାନେ ଯେତେବେଳେ ଭିତରକୁ ପ୍ରବେଶ କରିଥିଲୁ, ମୁଁ ତାହାକୁ ଆଦୌ ଭୁଲିବି ନାହିଁ। କୋଠରୀ ମଧ୍ୟ ଚଲାବୁଲା କରୁଥିବା ଅବସ୍ଥାରେ ମୁଁ ଭାଇ ବାକ୍ସଟର ଓନ୍ଲି ବିଲିଭ ବିଲିଭ ଗୀତଟିକୁ ଗାନ କରୁଥିଲୁ। ସେ କହିଥିଲେ ଭାଇ ବ୍ରହ୍ମ ଆଜି ରାତିଟି ପାଇଁ ଆମମାନଙ୍କୁ ଏହି ସ୍ଥାନ ଛାଡ଼ିଦେବାକୁ ପଡିବ। କହିଥିଲେ ମୁଁ ପଛକୁ ଚାଲି ଯାଉଛି, ପୁଣି ସେହି ପଛ ଧାଡ଼ିରେ ବସୁଛି। ସେ କହିଥିଲେ ଆଜି ରାତିରେ ସେମାନେ ତାଙ୍କୁ ଏହି ମଞ୍ଚ ଉପରେ ଅନାବୃତ କରିବାକୁ ଯାଉଛନ୍ତି। ସେ ଆହୁରି କହିଥିଲେ ମୁଁ ତାଙ୍କୁ ଏକାଧିକ କଷ୍ଟସାଧ୍ୟ ସଂଗ୍ରାମକୁ ଲଢୁଥିବା ଦେଖୁଛି। ପୁଣି ଈଶ୍ୱରଙ୍କୁ ତାଙ୍କ ସ୍ଥାନକୁ ଗ୍ରହଣ କରିଥିବା ବିଷୟକୁ ମଧ୍ୟ ଦେଖୁଛି। କହିଥିଲେ ମୁଁ ପଛକୁ ଚାଲିଯାଇ ସେଠାରେ କେବଳ ବସିବାକୁ ଯାଉଛି। ମୁଁ ଚାଲିଗଲି। ମୁଁ କହିଲି ମୁଁ ଏକ ଛୋଟ ପ୍ରବନ୍ଧକୁ ପାଠ କରୁଥିଲି, ଯାହାକି ଆଜି ରାତିରେ ମୋତେ ଅନାବୃତ କରିବା ବିଷୟ ଉପରେ ଥିଲା। ଏଟା ସହିତ ମଞ୍ଚ ଉପରେ ସେପରି କରିବା ଉପରେ ଲିଖିତ ଥିଲା। ମୁଁ କହିଥିଲି FBI ର ଏଜେଣ୍ଟ କଣ ବର୍ତ୍ତମାନ ଏଠାକୁ ଆସନ୍ତୁ, ପୁଣି ମଞ୍ଚ ଉପରେ ମୋତେ ଅନାବୃତ କରନ୍ତୁ, ତାହା ମୁଁ ଚାହେଁ। ମୁଁ କହିଥିଲି ସୁସମାଚାରର ସୁରକ୍ଷା ବଳୟ ମଧ୍ୟରେ ଥାଇ ମୁଁ ଏଠାରେ ଠିଆ ହୋଇଛି, ଆଉ ତୁମମାନେ ଏଠାକୁ ଆସି ମୋତେ ଅନାବୃତ କର, ତାହା ମୁଁ ଚାହେଁ। ମୁଁ ଅପେକ୍ଷା କରିଥିଲି। ମୁଁ କହିଥିଲି ହୋଇପାରେ ବର୍ତ୍ତମାନ ସୁଦ୍ଧା ସେମାନେ ଏଠାକୁ ଆସିପାରି ନାହାନ୍ତି। ମୁଁ ଯେ କେଉଁ ସ୍ଥାନ ଉପସ୍ଥିତ ଥିଲି ତାହାକୁ ମୁଁ ଜାଣିଥିଲି। ପୁଣି କଣ ଯେ ଘଟଣା ଘଟିବାକୁ ଯାଉଛି ସେ ବିଷୟକୁ ସେ ସେହି କୋଠରୀ ମଧ୍ୟରେ ଏଥିପୂର୍ବେ ମୋତେ ଦେଖାଇ ଦେଇଥିଲେ। ଆପଣମାନଙ୍କୁ ଛାଡ଼ିବା ପୂର୍ବେ ସେ ସେପରି କରିଥିଲେ, ଆପଣମାନେ ତାହା ବୁଝନ୍ତୁ। ଆଉ ମୁଁ କହିଥିଲି ହଁ, ମୁଁ ଏପରି କହିଥିଲି, ହୋଇପାରେ ଆଉ କିଛି ସମୟ ପାଇଁ ମୁଁ ଆହୁରି ଅପେକ୍ଷା କରିବି। ଆମମାନେ ଗୀତଟିଏ ଗାନ କରିବା ପାଇଁ ସକ୍ଷମ ହୋଇପାରିବା କି? ତତ୍ପରେ କେହି ଜଣେ ସାମ୍ନାକୁ ଆସିଥିଲେ, ପୁଣି ଗୀତଟିଏ ଗାନ କରିଥିଲେ, ସୋଲୋ ଗାଇଥିଲେ। ମୁଁ କହିଥିଲି FBI ର ଏଜେଣ୍ଟ ମହାଶୟ, ଆପଣ ଭିତରେ ଅନା ଅବା ବାହାରେ ଯେକୌଣସି ସ୍ଥାନରେ ଉପସ୍ଥିତ ଅଛନ୍ତି କି? ମୁଁ ଉଦ୍ଘାଟିତ ହେବା ପାଇଁ ଅପେକ୍ଷା କରୁଛି। ତୁମେ ବଢି ସାମ୍ନାକୁ ଆସିବ କି? କେହି ଆସିନଥିଲେ। ସେ ଯେ କେଉଁ ସ୍ଥାନରେ ଅଛନ୍ତି ତାହାକୁ ମୁଁ ବ୍ୟତିବ୍ୟସ୍ତ ହୋଇପଡିଥିଲି। ତାହା ଯେ କିପରି ଧରଣର ବିଷୟ ଥିଲା ସେ ସମ୍ବନ୍ଧରେ ପ୍ରଭୁ ମୋତେ କହିସାରିଥିଲେ। ସେମାନେ ପଛଘୁଞ୍ଚା ଦେଇଥିବା ଦୁଇଜଣ ପ୍ରଚାରକ ଥିଲେ। ପୁଣି ମୁଁ ଧ୍ୟାନ ସହିତ ନିରୀକ୍ଷଣ କରୁଥିଲି। କୋଣରେ ଏକ କଳା ଛାୟାକୁ ପ୍ରଘଟ ହୋଇଥିବା ଦୃଶ୍ୟକୁ ମୁଁ ଦେଖିଥିଲି। ତାହା ଯେ କେଉଁ ସ୍ଥାନରୁ ଥିଲା ସେ କଥା ମୁଁ ଜାଣିଥିଲି। ମୁଁ ତାହାରି ଉପରେ ଦୃଷ୍ଟି ରଖିଥିଲି, ଆଉ ତାହା ସେ ସ୍ଥାନରୁ ସ୍ଥାନାନ୍ତରିତ ହୋଇ ଉପର ଆଡ଼କୁ ଯାଇଥିଲା। ପୁଣି ସେହିପରି ଧରଣରେ ଥାଇ ତାହା ଗ୍ୟାଲେରୀ ଆଡ଼କୁ ଯାଇଥିଲା। ପୁଣି ଜଣେ ବ୍ୟକ୍ତି ନୀଳ ରଙ୍ଗର ସୁଟ୍ ସହିତ ପୁଣି ଅନ୍ୟ ଜଣେ ଧୂସର ରଙ୍ଗର ସୁଟ୍ ସହିତ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ନିକଟବର୍ତ୍ତୀ ହୋଇଥିଲା। ମୁଁ କହିଥିଲି ବନ୍ଧୁଗଣ, ଏଠାରେ FBI ର କେହି ନାହାନ୍ତି କି? ବାଇବଲର ପ୍ରଚାର ସହିତ FBI ର କଣ ଲେଣଦେଣ ରହିଛି? ମୁଁ କହିଥିଲି ନିଶ୍ଚିତ ରୂପେ ନୁହେଁ। ମୋତେ ପ୍ରଘଟ କରାଇବା ପାଇଁ ସେ ଦୁଇଜଣ FBI ର ଏଜେଣ୍ଟ ନଥିଲେ, ତଥାପି ପ୍ରଘଟ କରାଇ ଜଣକ ସେହି ସ୍ଥାନ ଉପସ୍ଥିତ। ସେଠାରେ ଠିକ୍ ସେହି ସ୍ଥାନରେ ସେମାନେ ବସିଛନ୍ତି। ସେମାନେ ଦୁଇଜଣ ପ୍ରଚାରକ ଠିକ୍ ସେହି ସ୍ଥାନ ବସିଛନ୍ତି। ପୁଣି ସେମାନେ ଓହ୍ଲାଇ ଆସିଥିଲେ। ମୁଁ କହିଥିଲି ସେହିପରି ଭାବରେ ଆଦୌ ଓହ୍ଲାନ୍ତୁ ନାହିଁ। ପୁଣି ଦୁଇଜଣ ହଟ୍ଟାକଟା ଟେକ୍ସାସ ବାସୀ ଉପରକୁ ଯାଇ ସେମାନଙ୍କୁ ଧରି ପକାଇବାକୁ ବଢୁଥିଲେ। ମୁଁ କହିଥିଲି ଭାତୃଗଣ, ସେପରି ନୁହେଁ, ଏହା ରକ୍ତ ଓ ମାଂସ ବିଷୟ ଆଦୌ ନୁହେଁ। କେବଳ ଧୀରସ୍ଥିର ହୋଇ ବସି ପଡନ୍ତୁ, ଈଶ୍ୱର ତାର ତତ୍ତ୍ୱାବଧାନ କରିବେ। ମୁଁ କହିଥିଲି ବର୍ତ୍ତମାନ ବନ୍ଧୁଗଣ ଧ୍ୟାନ ଦିଅନ୍ତୁ, ଆପଣମାନେ ସେହି ଗ୍ୟାଲେରୀରେ ଥିବା ସମୟରେ ଏହାକୁ ଲକ୍ଷ୍ୟ କରନ୍ତୁ। ମୁଁ କହିଥିଲି ଯଦି ଆପଣମାନେ କହିଥିଲେ ଗୁଣି ବିଦ୍ୟା ନିପୁଣ ଥିବା ଯାଦୁଗର ସିମନ ମୁଁ ଅଟେ, ମୁଁ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରି ପକାଉଛି। ମୁଁ କହିଥିଲି ଯଦି ମୁଁ ଯାଦୁଗର ସିମନ ଅଟେ, ତେବେ ଈଶ୍ୱରଙ୍କୁ ମୃତ୍ୟୁ ଦ୍ୱାରା ମୋତେ ବଧ କରିବାକୁ ଦିଅନ୍ତୁ। ତେବେ ତ ଆପଣମାନେ ଈଶ୍ୱରଙ୍କ ଜନ ଅଟନ୍ତି, ତେଣୁ ଆପଣମାନେ ଏହି ମନ୍ତ୍ରକୁ ଚାଲି ଆସନ୍ତୁ। ପୁଣି ମୁଁ ଯଦି ଯାଦୁଗର ସିମନ ଅଟେ, ତେବେ ଈଶ୍ୱର ମୃତ୍ୟୁରେ ମୋତେ ଆଘାତ କରନ୍ତୁ। ପୁଣି ମୁଁ ଯଦି ଈଶ୍ୱରଙ୍କ ଜଣେ ଭାବବାଦୀ ହୋଇଥାଏ, ତେବେ ଆପଣମାନଙ୍କୁ ଆସନ୍ତୁ, ଆଉ ଈଶ୍ୱରଙ୍କୁ ଆପଣମାନଙ୍କୁ ମୃତ୍ୟୁ ଦ୍ୱାରା ବଧ କରିବାକୁ ଦିଅନ୍ତୁ। ତେଣୁ କିଏ ଉଚିତ ଆଉ କିଏ ଅନୁଚିତ ବର୍ତ୍ତମାନ ଆମେ ଦେଖିବୁ। ତେଣୁ ବର୍ତ୍ତମାନ ଆପଣମାନେ ତଳକୁ ଚାଲି ଆସନ୍ତୁ, ଆମମାନେ ଧର୍ମ ସଂଗୀତରେ ଗାନ କରିବୁ। ସେହି ଭବନରୁ ସେମାନେ ବାହାରି ଚାଲି ଯାଇଥିଲେ, ଆଉ ତା ପରଠାରୁ ଆମମାନେ ସେମାନଙ୍କୁ ଆଉ କଦାପି ଦେଖିନଥିଲୁ, ବୁଝନ୍ତି ତ? ମୁଁ କହିଥିଲି ଯଦି ମୁଁ ଯାଦୁଗର ସିମନ ହୋଇଥାଏ, ତେବେ ଚାଲି ଆସନ୍ତୁ, ଈଶ୍ୱରଙ୍କୁ ମୋତେ ମୃତ୍ୟୁରେ ଆଘାତ କରିବାକୁ ଦିଅନ୍ତୁ। ଆଉ ମୁଁ ଯଦି ଈଶ୍ୱରଙ୍କର ଜଣେ ଭାବବାଦୀ ହୋଇଥାଏ, ତେବେ ଏହି ମଞ୍ଚକୁ ଆପଣମାନେ ଯେତେବେଳେ ଆସନ୍ତି, ଈଶ୍ୱର ଆପଣମାନଙ୍କୁ ମୃତ୍ୟୁରେ ଆଘାତ କରିବେ। ଈଶ୍ୱରଙ୍କ ସମ୍ମୁଖରେ ମୁଁ ଯଦି ସତ୍ୟବାଦୀ ଅଟେ, ତେବେ ଏହି ମଞ୍ଚରେ ଏଠାକୁ ଆସିଥିବା ସମୟରେ ଈଶ୍ୱର ତୁମମାନଙ୍କୁ ମୃତ୍ୟୁ ଦ୍ୱାରା ଆଘାତ କରିବେ। ସେମାନେ ବହୁତ ଚତୁର ବ୍ୟକ୍ତି ଥିଲେ, ତାହା ସତ୍ୟ କଥା। ସେମାନେ ଅଧିକ କିଛି ବୁଝିଥିଲେ, ସେମାନେ ଅନ୍ୟ ସ୍ଥାନରୁ ଅନେକ କିଛି କଥା ଶୁଣିଥିଲେ, ତାହା ସତ୍ୟ କଥା। ତେଣୁ ଈଶ୍ୱର ଈଶ୍ୱର ଅଟନ୍ତି, ଏହା ଅନ୍ୟ କିଛି କଥାକୁ ଆଦୌ ଚିନ୍ତା କରନ୍ତୁ ନାହିଁ, ସେ ସକଳ ପ୍ରଶ୍ନର ଉତ୍ତର ଅଟନ୍ତି। ତତ୍ପରେ ଅନ୍ୟ ଏହି ଭୂତଡିଆ ସ୍ତ୍ରୀଟି ସେ ସାମୁଏଲଙ୍କ ଆତ୍ମାଙ୍କୁ ଡାକି ଉଠାଇ ଆଣିଲା। ପୁଣି ସାମୁଏଲଙ୍କ ସହିତ ସାଉଲ କଥାବାର୍ତ୍ତା କରିଥିଲେ। ତାହା ଯେ କିପରି ସମ୍ଭବ ହୋଇପାରିଥିଲା ଏହା ଘେନି ଆପଣମାନେ ସମ୍ଭବତଃ ବିଚଳିତ ହେଉଥିବେ, ଆଜି ତାହା ଆଦୌ ସମ୍ଭବ ହୋଇପାରେ ନାହିଁ। ଆଜ୍ଞା, ସେପରି ଆଦୌ ନୁହେଁ, କାରଣ ଗାଭୀର ଆଉ ଛାଗଳ ରକ୍ତ ସଫଳୀକରଣର ସମୟବଧି ଅପେକ୍ଷାରତ ହୋଇବାର କେବଳ ଏକ ସାଧନ ଥିଲା। ସେହି ଦିନ ମାନଙ୍କରେ କେହି ଜଣେ ବ୍ୟକ୍ତି ଯେତେବେଳେ ମରୁଥିଲେ, ପ୍ରଚାରକ ବନ୍ଧୁଗଣ, ଏହା ଯଦି ସତ୍ୟ ହୋଇଥାଏ ତେବେ ଆପଣମାନେ ମୋତେ ସାହାଯ୍ୟ କରନ୍ତୁ। ଜଣେ ବ୍ୟକ୍ତି ମଲାଉ ପରେ ସେ ଏକ ପଶୁର ପ୍ରାୟଶ୍ଚିତ ବଳି ଅଧୀନରେ ଥାଇ ମରୁଥିଲା, ଆଉ ତାର ପ୍ରାଣ ପରଦେଶକୁ ଓହ୍ଲାଇ ଯାଉଥିଲା। ପୁଣି ପରିତ୍ରାଣ ଦିନ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ବାସ କରି ରହୁଥିଲା, ପୁଣି ତାହାର ପ୍ରାଣ ସେଠାରେ ରହୁଥିଲା। ଏଠାରେ ମୋତେ ଏକ କ୍ଷୁଦ୍ର ନମୁନା ଚିତ୍ରକୁ ଚିତ୍ରଣ କରିବାକୁ ଦିଅନ୍ତୁ। ଆପଣମାନ ମଧ୍ୟରୁ କେତେ ଜଣ ବ୍ୟକ୍ତି ମୋର ପ୍ରବନ୍ଧକୁ ପାଠ କରିଛନ୍ତି କିମ୍ବା ଏଠାରେ ରିଡର୍ସ ଡାଇଜେଷ୍ଟରେ ମୋ ବିଷୟରେ ସେମାନେ ଲେଖିଥିବା ପ୍ରବନ୍ଧକୁ ପାଠ କରିଛନ୍ତି? ହୋଇପାରେ ତାହା ଅକ୍ଟୋବର କିମ୍ବା ନଭେମ୍ବର ମାସର ସଂଖ୍ୟାରେ ଅଟେ। ଉଚିତ କଥା ତାହା ଯେ କିପରି ଧରଣ ପ୍ରବନ୍ଧ ଥିଲା ଏହାକୁ ଆପଣମାନେ ଲକ୍ଷ୍ୟ କରିଥିଲେ କି? ଆପଣମାନେ ଧାରଣା ଦେଇଥିଲେ କି ଏହାର ଠିକ ଦୁଇ ତିନି ସପ୍ତାହ ପୂର୍ବେ ତାହାର ମାଧ୍ୟମ କୁମାରୀ ପେପର, ଯିଏକି ଜଣେ ବିଖ୍ୟାତ ସତ୍କାରିତ ଅଟନ୍ତି, ବହୁତ ଦିନ ଧରି ସେ ବିଷୟରେ ଚେଷ୍ଟା କରି ଆସୁଥିଲେ। ରିଡର୍ ଡାଇଜେଷ୍ଟରେ କୁମାରୀ ପେପରଙ୍କ ଦ୍ୱାରା ପ୍ରଦତ୍ତ ସେ ପ୍ରବନ୍ଧକୁ କେହି ପାର କରିଥିଲେ କି? ସେ ଦୁଇଟି ଆତ୍ମା ଯିଏକି ତାହା ଏକ ବିସ୍ମୟକର ବିଷୟ ଅଟେ, ନୁହେଁ କି? ସେହି ଦୁଇଟି ଆତ୍ମା ଯେ କିପରି ତାହା ଏକ ବିସ୍ମୟଜନକ ବିଷୟ, ନୁହେଁ କି? କେତେ ସମୟ ମୋ ପାଖରେ ଅବଶିଷ୍ଟ ରହିଛି? ଅଧିକ କିଛି ନ ହୋଇ କେବଳ ଅଳ୍ପ ମାତ୍ର ସମୟ ରହିଛି। ମୁଁ 20 ମିନିଟ୍ ବିଳମ୍ବ କରି ପକାଇଛି, ମୋତେ କେବଳ ଚଞ୍ଚଳ ହେବାକୁ ହିଁ ଅଛି। ଆପଣ ଲାଭ କରିଥିଲେ ତାହା ମୁଁ ଜାଣେ। ଦେଖନ୍ତୁ, କିଛି କ୍ଷଣ ପାଇଁ ମୋତେ କ୍ଷମା କରନ୍ତୁ। ଜଣେ ଭଣ୍ଡ ବ୍ୟକ୍ତି ଯେ ଅଛି ତାହା ଆପଣମାନଙ୍କୁ ଜଣା। ପ୍ରତିଟି କ୍ଷେତ୍ରରେ, ପ୍ରତିଟି ଜାଗାରେ ଜଣେ ସତ୍ୟବାଦୀ ପୁଣି ଅନ୍ୟ ଜଣେ ମିଥ୍ୟାବାଦୀ ଅବଶ୍ୟ ରହିଛନ୍ତି। ମୁଁ ଯଦି ଆପଣମାନଙ୍କୁ $1 ଦିଏ, ପୁଣି ମୁଁ କହେ ଏହା କି ଅସଲି ଡଲାର ନୁହେଁ କି? ତଦ୍ୱାରା ଆପଣମାନେ ତା ଉପରେ ଭଲ ଭାବେ ନଜର ପକାଇ ଦେଖିଥାନ୍ତି, ପୁଣି ତାହାକୁ ଏକ ଅସଲି ଡଲାର ପରି ଅବଶ୍ୟ ଦେଖିବାକୁ ହିଁ ଅଛି, ଅନ୍ୟଥା ଆପଣ ତାହାକୁ ଆଦୌ ବିଶ୍ୱାସ କରିବେ ନାହିଁ। ତାହା ସତ୍ୟ କଥା ନା? ସୁତରାଂ ତାହାକୁ ଅସଲ ରୂପେ ଦେଖା ପଡୁଥିବା ଏକ ନକଲ ଡଲାର ଅବଶ୍ୟ ହେବାକୁ ହିଁ ଅଛି। ଆଉ ଯୀଶୁ ବୋଲି କହିଥିଲେ ଯେ ଯୁଗାନ୍ତ ସମୟରେ ସେ ଦୁଇଟି ଆତ୍ମା ପରସ୍ପରର ଏପରି ନିକଟବର୍ତ୍ତୀ ହୋଇ ରହିବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ଧାର୍ମିକ ମନା ଲୋକ ଗୁଡାକ ସେମାନେ ଅଟନ୍ତି। ତତ୍ପରେ ମନେ ରଖିଥାନ୍ତୁ, ବର୍ତ୍ତମାନ ପୁରୁଣା ଶୀତଳ ପ୍ରଚଳିତ ପ୍ରଥା ସେମାନଙ୍କ ମଧ୍ୟରେ ଆଉ ନାହିଁ। ବାହାରେ ସେମାନେ କେବଳ ଭକ୍ତିର ଭେକକୁ ଧରି ରହିଛନ୍ତି, ଆପଣମାନେ ବୁଝନ୍ତୁ। ତଥାପି ଏହି ଉଭୟ ଆତ୍ମା ପ୍ରକୃତ ଧରଣର ଆତ୍ମା ଅଟନ୍ତି। ଏମାନେ ଏତେ ଅଧିକ ରୂପେ ପରସ୍ପର ନିକଟବର୍ତ୍ତୀ ହୋଇ ରହିଥିବେ ଯେ ଯୁଗାନ୍ତର ଦିନମାନଙ୍କରେ ସେମାନେ ପରସ୍ପରର କେତେ ନିକଟବର୍ତ୍ତୀ ହୋଇ ରହି କାର୍ଯ୍ୟ କରୁଥିଲେ। ଯୀଶୁ ସେ କଥା କହିଥିଲେ ନା? ହଁ, ସେ ସେପରି କହିଥିଲେ। ବନ୍ଧୁଗଣ, ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ମୁଁ ଆପଣମାନଙ୍କ ସମ୍ମୁଖରେ ଏକ ଛୋଟ ଚିତ୍ରକୁ ଆଙ୍କିବାକୁ ଯାଉଛି। ଏହାକୁ ଅଳ୍ପ ସମୟ ପାଇଁ ଯେ ଆପଣମାନେ ଧ୍ୟାନ ଦିଅନ୍ତୁ ତାହା ମୁଁ ଚାହେଁ। ପୁଣି ଆପଣମାନଙ୍କର ଅବିଚଳିତ ଧ୍ୟାନକୁ ଆପଣମାନେ ଦିଅନ୍ତୁ, ଯେହେତୁ ମୁଁ ଆପଣମାନଙ୍କ ଦୃଷ୍ଟାନ୍ତ ଦେବାକୁ ଯାଉଛି, କହିବାକୁ ଯାଉଛି, ତତ୍ପରେ ଆପଣମାନେ ତାହାକୁ ବୁଝିଯିବେ। ଆଉ ରିଡର୍ ଡାଇଜେଷ୍ଟରେ ତହିଁ ଏପରି ଲେଖା ଥିଲା, ମୁଁ ସେଠାରେ ଠିଆ ହୋଇଥିଲି, ପୁଣି ପ୍ରାର୍ଥନା କରାଯିବା ନିମନ୍ତେ ଆମମାନଙ୍କ ଗହଣରେ 2700 ଲୋକ ସେଠାରେ ଠିଆ ହୋଇ ରହିଥିଲେ। ଆପଣମାନେ ପ୍ରବନ୍ଧଟିକୁ ପାଠ କରିଥିଲେ। ସେଠାକୁ କେହି ଜଣେ ବ୍ୟକ୍ତି କାନାଡାରୁ ଆସିଥିଲେ, ତାଙ୍କ ସହିତ ଏକ ଛୋଟ ବାଳକ ଥିଲା ଯିଏକି ମେଉଙ୍କର ଓ ଜନ୍ ହପ୍କିନ୍ସଙ୍କର ଚିକିତ୍ସାଳୟକୁ ଯାଇଥିଲା। ସେ ମସ୍ତିଷ୍କ ଏକ ପ୍ରକାର ମାରାତ୍ମକ ବ୍ୟାଧିରେ ଗ୍ରସ୍ତ ଥିଲା, ଯଦ୍ୱାରା ତାହାର ଛୋଟ ଛୋଟ ହାତ ଗୁଡ଼ିକ ଠିକ ଏହି ପରିଧାରଣ ହୋଇପଡ଼ିଥିଲା। ପୁଣି ତାହାର ଗୋଡ଼ ଦୁଇଟି ଏହାର ନିଚିଲା ଅଂଶକୁ ଚାଲି ଆସିଥିଲା। ପୁଣି ସେମାନେ କହିଥିଲେ ଅସ୍ତ୍ରୋପଚାରର ବ୍ୟବସ୍ଥା କିମ୍ବା ସେପରି ଧରଣର ଅନ୍ୟ କିଛି ବ୍ୟବସ୍ଥା ଆଦୌ କରାଯାଇପାରେ ନାହିଁ। ତେଣୁ ସେ ତାହାକୁ କାନାଡାକୁ ଫେରାଇ ନେଇଥିଲେ। ସେ କହିଥିଲେ, ମୁଁ ବର୍ତ୍ତମାନ ସୁଦ୍ଧା ଆଦୌ କାର୍ପୋରଦାର ସାଜି ନାହିଁ। ପୁଣି ରିଡର୍ସ ଡାଇଜେଷ୍ଟରେ ନଭେମ୍ବର ସଂଖ୍ୟା ଲାଭ କରିଥିଲେ। ପୁଣି ସେ ପ୍ରବନ୍ଧକୁ ଜନି ମଟନଙ୍କ ସହିତ ଆଶ୍ଚର୍ଯ୍ୟର ଅଦ୍ଭୁତ କର୍ମ ଏପରି ନାମିତ କରାଯାଇ ତାହା ଲେଖା ଯାଇଥିଲା। ପୁଣି ତହିଁରେ ଏପରି ବର୍ଣ୍ଣିତ ହୋଇଥିଲା, ତହିଁରେ ସେ ବ୍ୟକ୍ତି ଜଣଙ୍କ ଏପରି କହିଥିଲେ, ମୁଁ ରାଜନୀତିଜ୍ଞମାନଙ୍କର କାର୍ପୋରଦାର ଆଦୌ ସାଜି ନାହିଁ, ଯେହେତୁ ବିଶ୍ୱାସର ଆରୋଗ୍ୟକାରୀ ୱିଲିୟମ୍ ବ୍ରାହ୍ମଙ୍କୁ ମୁଁ ଚିହ୍ନେ, ଜାଣେ ଯିଏକି ମୋର ଦୁଇ ଜଣ ବନ୍ଧୁ ଯେମାନେ କାଲା ଓ ଗୁଙ୍ଗା ଥିଲେ ସେମାନଙ୍କୁ ଶୁଣିବାକୁ ଓ କଥା କହିବାକୁ ସକ୍ଷମ କରିଥିଲେ, ସେମାନଙ୍କୁ ସେ ସୁସ୍ଥ କରିଥିଲେ। ତତ୍ପରେ ସେମାନେ ମୋତେ ଡାକିବା ନିମନ୍ତେ ପ୍ରବଳ ଚେଷ୍ଟା କରିଥିଲେ। ମୁଁ ଆମେରିକାରେ ଅଛି କି ନାହିଁ ତାହା ଘେରି ସେମାନେ ବହୁତ ଖୋଜାଖୋଜି କରିଥିଲେ। ମୁଁ କାଲିଫର୍ଣ୍ଣିଆର ଉଷ୍ଟା ବେସାରେ ଥିଲି। ପୁଣି ତାହା ଏକ ପୁଣି ତାହା ଏପରି ଏକ ପ୍ରବନ୍ଧ ଥିଲା, ଆପଣ ତାହାକୁ ଯେତେବେଳେ ପାଠ କରନ୍ତି କାନ୍ଦିବାକୁ ପ୍ରସ୍ତୁତ ରହନ୍ତି, ତାହା ଆପଣମାନଙ୍କ ହୃଦୟକୁ ଭାଙ୍ଗି ପକାଇଥାଏ। ସେ ଯେ କିପରି ବରଫାଚ୍ଛନ୍ନ ଇଲାକା ମଧ୍ୟରେ ଯାଇଥିଲେ, ପୁଣି ବିଭିନ୍ନ ଧରଣର ସମସ୍ୟା ଦେଇ ଯାଇଥିଲେ, ସେ ଶିଶୁଙ୍କୁ ସାଙ୍ଗ ଧରି ଯାଇଥିଲେ, ସେହି ସବୁ ବିଷୟକୁ ଆପଣ ସେଥିରେ ପଢିବେ। ସେ କହିଥିଲେ, ହେ ଡନି, ବହୁତ ସାବଧାନ ହୋଇ ରୁହ। କହିଥିଲେ, ଆମେ ଅଧ୍ୟାବଧି ପରାଜିତ ହୋଇନାହୁଁ। ଆଉ ଶିଶୁ ସନ୍ତାନଟି ହସିପାରି ନଥିଲା, ସେ ଏପରି ପୁରାଗ୍ରସ୍ତ ଥିଲା ଯେ କଷ୍ଟରେ ସୁଦ୍ଧା ହସିପାରି ନଥିଲା। କହିଥିଲେ, ଆମେ ଆଦୌ ପରାଜିତ ହୋଇନାହୁଁ, ଆମେ ଈଶ୍ୱରଙ୍କୁ ନିବେଦନ କରିବାକୁ ଯାଉଛୁ, ଈଶ୍ୱରଙ୍କ ଭାବବାଦୀଙ୍କ ନିକଟକୁ ଆମମାନେ ଯିବୁ ଓ ତାଙ୍କୁ ପଚାରିବୁ। ତେଣୁ ସେମାନେ ବରଫଚ୍ଛନ ଅଞ୍ଚଳ ପାର କରି ଆସିଥିଲେ ଆଉ ସେମାନେ ଶେଷରେ ସେହି ସ୍ଥାନରେ ଆସି ପହଞ୍ଚିଥିଲେ। ମା ମଧ୍ୟ ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିଲେ କାରଣ ଉଡ଼ାଜାହାଜ ଯାତ୍ରା କରିବାକୁ ସେମାନଙ୍କ ପାଖରେ ଅଧିକ ସମ୍ବଳ ନଥିଲା। ସୁତରାଂ ମାତାଙ୍କୁ ସେମାନେ ଫେରିଯିବାକୁ କହିଥିଲେ ଆଉ ପୁଅଟିକୁ ଓ ବାପାଙ୍କୁ ଏକ ବସ୍ରେ ଯାତ୍ରା କରିବାକୁ ପଡ଼ିଥିଲା। ତତ୍ପରେ ସେମାନେ କାନାଡାର ୱିନିପେଗ୍ରୁ କାଲିଫର୍ଣ୍ଣିଆର କୋଷ୍ଟା ମାସାକୁ ଫେରି ମାସଟାକୁ କିପରି ଯାତ୍ରା କରିଥିଲେ ତାହା ଈଶ୍ୱରଙ୍କୁ ଜଣା। ପୁଣି ଅତି ଥକିତ ଅବସ୍ଥାରେ ସେମାନେ ସେଠାରେ ପହଞ୍ଚିଥିଲେ ଆଉ ପିତା ସମସ୍ତ ଘଟଣାକୁ ବ୍ୟାଖ୍ୟା କରି କହିଥିଲେ। ପୁଣି ସେ 7 କିମ୍ବା 8 ବର୍ଷ ବୟସର ପିଲା ପରୁ କିପରି ସେ ଘାତକ ବ୍ୟାଧିକୁ ଦୂରେଇ ଦେବାକୁ ଚାହିଁଥିଲେ ସେ କଥା କହିଥିଲେ। ତାର ସାନ ବାଳକଟି ସମ୍ପୂର୍ଣ୍ଣ ରୂପେ ଅସହାୟ ଅବସ୍ଥାରେ ଥିଲା। ପୁଣି ସେ କିପରି କରିପାରିଥାନ୍ତା ଖାଇବାକୁ କିମ୍ବା ଅନ୍ୟ କିଛି କାର୍ଯ୍ୟ କରିବାକୁ ସୁଦ୍ଧା ସେ ଅସହାୟ ଥିଲା। ପୁଣି କହିଥିଲେ ତାଙ୍କ ଶିଶୁପୁତ୍ରଟି ତାଙ୍କୁ କେବଳ କଥା କହୁଥିବାର ଶୁଣିପାରୁଥିଲା। ତତ୍ପରେ ତାହାର ଚକ୍ଷୁ ଭଙ୍ଗୀର ଇଙ୍ଗିତରେ ସେ କେବଳ କହିପାରୁଥିଲା ଅର୍ଥାତ୍ ସେ ଥିଲା। ସେ ଯେ ହସିବାକୁ ଚେଷ୍ଟା କରୁଥିଲା ତାହା ଆପଣମାନେ ଜାଣନ୍ତି। ପୁଣି ତାହା ସେ ଜାଣିଥିଲା। ସେ ଯାହା କିଛି ବିଷୟକୁ ଦେଖୁଥିଲା ତାହାର ଏକ ଭିନ୍ନ ଧରଣର ବିଷୟକୁ ସେ ଏହି ଆମେରିକାରେ ବିଷୟକୁ ତାହାକୁ କହିବେ। ପୁଣି ସେଠାରେ ସେମାନେ ପହଞ୍ଚିଲା ଉତ୍ତରେ କାଲିଫର୍ଣ୍ଣିଆରେ ପହଞ୍ଚିଲା ଉତ୍ତରେ ସେମାନେ ଯାତ୍ରୀମାନଙ୍କ ସହଯୋଗକାରୀ ଦଳକୁ କହିଥିଲେ ସେମାନେ କଣ ଦେଖିବାକୁ ଆସିଥିଲେ। ସେ କଥାକୁ କହିଥିଲେ ସେ କହିଥିଲେ କଣ ହେଲା ଅଲୌକିକ ବୋଲି ଜଣାଥିବା ଏକ ବିଷୟକୁ ସେମାନେ ଆସିଥିଲେ ଦେଖିବାକୁ ଆସିଥିଲେ। ପୁଣି ଏକ ବିରାଟ ପ୍ରଶ୍ନବାଚୀ ଚିହ୍ନର ଏକ ପ୍ରକାର କଥା। ଅବଶ୍ୟ ଏହି ବିଷୟ ସମ୍ବନ୍ଧରେ ଆମେରିକା ଯେ କିପରି ଧରଣର ମତକୁ ପ୍ରକାଶ କରିଥିଲା ତାହା ଆପଣମାନେ କଳ୍ପନା କରିପାରନ୍ତି, ଆପଣମାନେ ବୁଝନ୍ତୁ, କିନ୍ତୁ ତାହା ଆମମାନଙ୍କର ଅଟେ। ବୁଝନ୍ତୁ, ଆମମାନେ ଅତ୍ୟନ୍ତ ବିଳାସ ପ୍ରିୟ ଲୋକ ଅଟୁ। ଆମମାନେ ପ୍ରତ୍ୟେକ ବିଷୟକୁ ବୁଝୁ, ଆମମାନେ ଆପଣମାନେ ଜାଣନ୍ତି। ପୁଣି କୌଣସି ବିଷୟ ସମ୍ବନ୍ଧରେ କହିବାକୁ ଆମମାନଙ୍କୁ କିଛି ଆବଶ୍ୟକ ନାହିଁ, ଆମେ ସବୁକିଛି ବିଷୟକୁ ଲିଖିତ ଆକାରରେ ଲାଭ କରିଛୁ। ବୁଝନ୍ତି ତ, ସୁତରାଂ ତତ୍ପରେ ତେଣୁ ଏକ ଅଲୌକିକ ବିଷୟ କଣ କାନାଡାର ୱିନିପେଗ୍ରୁ ଏତେ ଦୂର ପଥକୁ ଅତିକ୍ରମ କରି ଆସିଛନ୍ତି କାହିଁକି? କାରଣ ତାହା ଅତି ଅସମ୍ଭବ ବିଷୟ ଏପରି ସେମାନେ ବିଚାର କରିଥିଲେ। ଯେକୌଣସି ପ୍ରକାର ହେଉ ପଛେ ଜଣେ ସାମ୍ବାଦିକ ଏକ ମୋଟର ଯାନକୁ ଭଡ଼ା କରିଥିଲେ, ପୁଣି ତାଙ୍କୁ ସେଟାକୁ ପ୍ରେରଣ କରିଥିଲେ ଆଉ ସେ କହିଥିଲେ ସେମାନେ ଧାଡ଼ି ମଧ୍ୟକୁ ଯେତେ ଆସିଥିଲେ ଯେଉଁ ସ୍ଥାନରେ ଏହା ଆୟୋଜିତ ହୋଇଥିଲା କହିଥିଲେ ପ୍ରାର୍ଥନା କରାଯାଇ ନିମନ୍ତେ 2700 ଲୋକମାନଙ୍କ ଭିଡ଼ଟି ସେଠାରେ ଦେଖିବାକୁ ମିଳିଥିଲା। ମାତ୍ର କହିଥିଲେ ସେହି ବିକଳାଙ୍ଗ ଶିଶୁଟିକୁ ସେମାନେ ଯେତେବେଳେ ଦେଖିଥିଲେ, ସେହି ସାନ ବାଳକୁ ସେମାନେ ଯେତେ ଦେଖିଥିଲେ, ପୁଣି ନିଜର ଟୋପିକୁ ପିନ୍ଧି ସେ ଅସହାୟ ପିତାଙ୍କୁ ଦେଖିଥିଲେ, ଆପଣାର ଚିରାଫଟା କୋର୍ଟ ଦେଖିଥିଲେ, କହିଥିଲେ ପ୍ରତ୍ୟେକ ଏକ ତରଫା ହୋଇ ତାଙ୍କୁ ସ୍ଥାନଟି ଦେଇଥିଲେ। ସେ ମଞ୍ଚ ପାଖକୁ ଯେତେ ଆସିଥିଲେ ପ୍ରାର୍ଥନା କାର୍ଡଗୁଡ଼ାକୁ ବଦଳା ବଦଳି କରିବା ଏହା ନିୟମ ବ୍ୟତିକ୍ରମ କରିବା ବିଷୟ ଅଟେ। ଏହି ଜଣେ ଉପାସନାକୁ ନିଶ୍ଚିତ ଆସିବା ଆବଶ୍ୟକ, ପୁଣି ନିଜର କାର୍ଡକୁ ଉଠାଇ ନେବା ଆବଶ୍ୟକ ଅଟେ। ଯଦି ଆପଣ ପଙ୍କ୍ତି ମଧ୍ୟ କଦାପି ସ୍ଥାନ ପାଆନ୍ତି, ପୁଣି ଅନ୍ୟ ଜଣଙ୍କ ପ୍ରାର୍ଥନା କାର୍ଡକୁ ଯଦି ଅଦଳ ବଦଳ କରନ୍ତି ତେବେ ପ୍ରାର୍ଥନା କାର୍ଡ ଅସମ୍ମାନ ହୋଇଥାଏ। ବୁଝନ୍ତି ତ, କାରଣ ନିୟମାବଳୀ ଗୁଡାକୁ ଶୁଣିବା ନିମନ୍ତେ ଆପଣମାନଙ୍କୁ ନିଶ୍ଚିତ ଆସିବାକୁ ଅଛି, ପୁଣି ଏହାକୁ କିପରି ଗ୍ରହଣ କରିବା କଥା ତାହାକୁ ଜାଣିବାକୁ ଅଛି। ଏହା ଆପଣମାନଙ୍କ ଉପରେ ନିର୍ଭରଶୀଳ ଅଟେ, ଅନ୍ୟ କାହାରି ପାଇଁ ଆପଣମାନେ ଏହାକୁ ଆଦୌ ଲାଭ କରିପାରନ୍ତି ନାହିଁ। ସ୍ୱୟଂ ଲାଭ କରିବା ନିମନ୍ତେ ଆପଣମାନଙ୍କ ଠାକୁ ନିଶ୍ଚିତ ରୂପେ ଆସିବାକୁ ହିଁ ଅଛି। ସୁତରାଂ ଆପଣମାନେ ଶୁଣିଥାନ୍ତି, କେହି ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଏପରି କହିଥିଲେ, ଯଦି ଆଚ୍ଛା ତେବେ ଏସବୁ ବିଷୟକୁ ମୁଁ ବହୁଳ ରୂପେ କଦାପି ବିଶ୍ୱାସ କରେ ନାହିଁ, ତଥାପି ଯଦି ସେ ମୋତେ ସୁସ୍ଥ କରିଦେବେ ଏପରି ହୋଇପାରେ ମୁଁ ଆପଣ ଧ୍ୟାନ ଦିଅନ୍ତୁ। ଆଉ ତାହା ମଞ୍ଚ ଉପରେ ଏକ ପ୍ରକାର କୋଳାହଳକୁ ସୃଷ୍ଟି କରିଥିଲା। ସୁତରାଂ ଏହା ସେହି ଉପରେ ଏହା ସେହି ସ୍ଥାନରେ ପହଞ୍ଚିବା ପୂର୍ବେ ସେମାନେ ତାହାକୁ ଶାନ୍ତ କରିଥିଲେ। ସୁତରାଂ ସେ ବାଳକଟି କିମ୍ବା ପିତା ମଞ୍ଚ ଉପରକୁ ଯିବାକୁ ଲାଗିଲେ। ଲୋକମାନଙ୍କ ଆଗରେ ବିଲି ତାଙ୍କୁ ତାଙ୍କର ପ୍ରାର୍ଥନା କାର୍ଡକୁ ମାଗିଥିଲେ, ତାଙ୍କ ପାଖରେ ପ୍ରାର୍ଥନା କାର୍ଡ ଖଣ୍ଡ ନଥିଲା। କହିଥିଲା ମହାଶୟ ତେବେ ତ ମୁଁ ଅତ୍ୟନ୍ତ ଦୁଃଖିତ ଅଟେ, କହିଥିଲେ ଆପଣଙ୍କୁ ଅବଶ୍ୟ ଅପେକ୍ଷା କରିବାକୁ ହିଁ ଅଛି। ସେ କହିଥିଲେ ଅତି ଉତ୍ତମ, କହିଥିଲେ ମୁଁ ଅପେକ୍ଷା କରିବି, କହିଥିଲେ ତେବେ ଅନ୍ୟମାନଙ୍କ ପରି ମୁଁ ମଧ୍ୟ ଆପଣା ପାଇ ପର୍ଯ୍ୟନ୍ତ ଅପେକ୍ଷା କରିବି, କହିଥିଲେ ଏହା ମୋତେ ମଧ୍ୟ ସମ୍ପୂର୍ଣ୍ଣ କରିବାକୁ ଥିଲା, ସେ କଥାକୁ ମୁଁ ଆଦୌ ଜାଣିନଥିଲି। ସୁତରାଂ ମୁଁ ଅନ୍ୟ ଜଣଙ୍କ ସହିତ କଥାବାର୍ତ୍ତା କରୁଥିଲି, ଏହାକୁ ଶୁଣିବାକୁ ମୁଁ ପାଇଥିଲି, ସେହି ପିତାଙ୍କୁ ଫେରି ଚାଲିଯିବାର ବିଷୟକୁ ମୁଁ ଦେଖିଥିଲି ଆଉ ମୁଁ ପଚାରିଥିଲି ଘଟଣାଟି କଣ। ସେ କହିଥିଲା ସେ ପ୍ରାର୍ଥନାର କାର୍ଡ ଖଣ୍ଡେ ଆଦୌ ପାଇନଥିଲେ। ତତ୍ପରେ କେହି ଜଣେ ଅଦୃଶ୍ୟ ବ୍ୟକ୍ତି ମୋତେ ପରି କହିଥିଲେ ତାଙ୍କୁ ଫେରାଇ ଆଣ, ସୁତରାଂ ମୁଁ କହିଥିଲି ତାଙ୍କ ଠାକୁ ଘେନି ଆସ। ଆଉ ପିତା ଜଣଙ୍କ ଉପରକୁ ଆସିଥିଲେ, ତାଙ୍କ ଗାଲ ଉପରେ ଲୋକର ଧାରା ବହି ପଡୁଥିଲା, କ୍ଷୀର ଆବଶ୍ୟକ କରୁଥିଲେ, ପୁଣି ସେ ଉପରକୁ ଆସିଥିଲେ, ପୁଣି ରିଡର୍ସ ଡାଇଜେଷ୍ଟରେ ଏହି ସ୍ଥାନର ବିଷୟକୁ ପ୍ରକାଶିତ କରାଯାଇଥିଲା। ବୁଝନ୍ତି ତ, ମୁଁ କୌଣସି ପ୍ରଶ୍ନ ପଚାରି ନଥିଲି, ତଥାପି ସାନ ପିଲାଟିର ମୁଖମଣ୍ଡଳ ଉପରେ ସିଧା ଦୃଷ୍ଟିପାତ କରିଥିଲି। ସେ ଯେ କେଉଁ ସ୍ଥାନ ଆସିଥିଲା ତାହା ମୁଁ ତାଙ୍କୁ କହିଥିଲି, ସେ ମେୟଙ୍କ ସେବା ନିକେତନ ଆସିଥିଲା, ପୁଣି ଏହା ସହିତ ସମ୍ବନ୍ଧିତ ଥିବା ସକଳ ପ୍ରକାର ଘଟଣା ଯେ କଣ ଥିଲା, ପୁଣି ବିମାନଟି କିପରି ଭାବରେ ଆରମ୍ଭ ହୋଇଥିଲା, ପୁଣି ଅନ୍ୟାନ୍ୟ ଅନେକ ପ୍ରକାର କଥା ମୁଁ ତାଙ୍କୁ ସୂଚିତ କରିଥିଲି। ସୁତରାଂ ପିତା କାନ୍ଦିବାରେ ଲାଗିଥିଲେ, ପୁଣି ଛାଡ଼ିବାକୁ
ପ୍ରସ୍ତୁତ ହୋଇଥିଲେ ଆଉ କହିଥିଲେ ସେ ମଞ୍ଚକୁ ଛାଡି ଚାଲିଯିବାକୁ ଆରମ୍ଭ କରିଥିଲେ ତତ୍ପର ସେ ପଛକୁ ବୁଲି ପଡିଥିଲେ ସେ କହିଥିଲେ ମହାଶୟ ତାହା ସଠିକ କଥା ସେ କହିଥିଲେ କିନ୍ତୁ ମୋର ଶିଶୁ ସନ୍ତାନ ପୁଣିଥିଲେ ବଞ୍ଚିବ କି ମୁଁ କହିଥିଲି ସେ କଥା ମୁଁ କହିନପାରେ ମୁଁ କହିଥିଲି କେବଳ କିଛି କ୍ଷଣ ନିମନ୍ତେ ରହନ୍ତୁ ଦର୍ଶନଟିଏ ଘଟୁଥିବା ଦୃଶ୍ୟକୁ ମୁଁ ଦେଖିଥିଲି ମୁଁ କହିଥିଲି ତୁମେ ଏ କଥାକୁ ଆଦୌ ବିଶ୍ୱାସ କରିବାକୁ ଚାହିଁବ ନାହିଁ ଯେହେତୁ ମେୟୋ ଆଉ ହୋପ୍ସନିକ୍ ଉଭୟ ଆପଣଙ୍କୁ ଯେ ମସ୍ତିଷ୍କ ଉପରେ ଏପରି ଧରଣର ଏକ ଅସ୍ତଗତ କରିବାଟା ଆଦୌ ସମ୍ଭବ ନୁହେଁ ତାହା କହିଥିଲେ ତଥାପି ଆପଣ ଯେ କଣ କରିପାରନ୍ତି ସେ କଥାକୁ ମୁଁ ଆପଣଙ୍କୁ କହିଥାଏ ଆପଣ ଆସନ୍ତାକାଲି ଏହି ଶିଶୁଟିର ସହିତ ଆପଣ କେବଳ ଆଗକୁ ବଢ଼ନ୍ତୁ ତିନି ଦିନ ମଧ୍ୟରେ ଆପଣ କଳା ରଙ୍ଗର କେଶଧାରୀ ଜଣେ ମହିଳାଙ୍କୁ ରାସ୍ତାରେ ଭେଟିବେ ପୁଣି ଶିଶୁ ପ୍ରତି କଣ ଘଟିଛି ତାହା ଧରି ସେହି ନାରୀଟି ଆପଣଙ୍କୁ ପଚାରିବେ ତତ୍ପରେ ଏହି ଅଞ୍ଚଳରେ ଜଣେ ଗ୍ରାମ୍ୟ ଚିକିତ୍ସକ ଅଛନ୍ତି ଯିଏକି ସେହି ଅସ୍ତ୍ରୋପଚାର କରିପାରିବେ ଏପରି ବିଷୟ ସେ ଆପଣଙ୍କୁ କହିବେ ପୁଣି ଆପଣ ତାଙ୍କୁ ଆଦୌ ବିଶ୍ୱାସ କରିବାକୁ ଇଚ୍ଛା କରିବେ ନାହିଁ ଯେହେତୁ ମେୟୋ ତାହାକୁ ଫେରାଇ ଦେଇଥିଲେ ଆଉ କହିଥିଲେ ସେପରି କରିବାକୁ ଏହା ଅତି ଅସମ୍ଭବ ବିଷୟ ତଥାପି ଆପଣଙ୍କ ଶିଶୁ ପୁତ୍ର ପାଇଁ ଏହା ସର୍ବଶେଷ ସୁଯୋଗ ଅଟେ ଈଶ୍ୱରଙ୍କ ଶକ୍ତି ଦ୍ୱାରା ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ପୁଣି ସେ ଅସ୍ତ୍ରୋପଚାର ଦ୍ୱାରା ତାହା ସର୍ବଶେଷ ସୁଯୋଗ ଅଟେ ତେଣୁ ମୁଁ ଯେ ଈଶ୍ୱରଙ୍କ ଜଣେ ଭାବବାଦୀ ଅଟେ ସେ କଥାକୁ ଆପଣ ଯଦି ବିଶ୍ୱାସ କରନ୍ତି ତେବେ ମୁଁ ଯେପରି କହିଛି ଠିକ୍ ସେପରି କରନ୍ତୁ ହିଜିକିଓଙ୍କ ବଥ ଉପରେ ଡିମ୍ବରି ଚକ୍ତିକୁ ଲଗାଇବା ପରି ପୁଣି ସେପରି ଅନେକ ସେ କହିଥିଲେ ସେ ବୁଲି ପଡିଥିଲା କହିଥିଲେ ଆପଣଙ୍କର ଅଶେଷ ଧନ୍ୟବାଦ ତତ୍ପର ସେ ବାହାରି ଆସିଥିଲେ ଦୁଇ ଦିନ କିମ୍ବା ସେପରି କିଛି ଅଧିକ ଦିନ ବିତିଗଲା ଉତ୍ତରେ ପୁଣି ଏକଦା ସେ ରାସ୍ତାରେ ଯାଉଥିଲେ ତତ୍ପରେ ଜଣେକ ନାରୀ ତାଙ୍କ ପାଖକୁ ଆସିଥିଲେ ପଚାରିଥିଲେ ଶିଶୁଟିର କଣ ହୋଇଛି କହିଥିଲେ ସେ ମସ୍ତିଷ୍କ ଜନିତ ରୋଗରେ ଆକ୍ରାନ୍ତ ଅଟେ ପୁଣି ଏହିପରି ଭାବେ ସେ କଥାବାର୍ତ୍ତା କରିଚାଲିଥିଲେ ପୁଣି ତାହା ଯେ ଅତିଶୟ ସାଂଘାତିକ ବେପାର ସେପରି ଧରଣର ଏକ ବିଷୟକୁ ସେମାନେ ବିଚାର କରିଥିଲେ ଏ ଆପଣମାନଙ୍କୁ ଜଣା ଆଉ ସେ କହିଥିଲେ କିଛିଟା ମିନିଟ୍ର ଅନ୍ତରାଳରେ କିଛି ଘଟଣା ଘଟିଥିଲା ସେ କହିଥିଲେ ମହାଶୟ ମୁଁ ଏପରି ଜଣେ ବ୍ୟକ୍ତିଙ୍କୁ ଚିହ୍ନେ ଯିଏକି ସେ ଅସ୍ତ୍ରୋପଚାରକୁ କରିପାରନ୍ତି ସେ କହିଥିଲେ ହେ ମହାଶୟ ଧ୍ୟାନ ଦିଅନ୍ତୁ ମେୟୋସ୍ ଭାତୃଗଣ ଏହାକୁ ହାତଛଡ଼ା କରିଦେଇଥିଲେ ପୁଣି ଏପରି କହିଥିଲେ ଏହା ଆଦୌ ହେବାଟା ସମ୍ଭବ ହୋଇନପାରେ କହିଥିଲେ ସେଠାରେ ଜଣେ ବ୍ୟକ୍ତି ଏ ବିଷୟ ମୋତେ ଏ ବିଷୟ ନିମନ୍ତେ ପ୍ରାର୍ଥନା କରୁଛନ୍ତି ତାଙ୍କର ନାମ ଭାଇ ବ୍ରହ୍ମ ଅଟେ କହିଥିଲେ ସେ ଏହି ଶିଶୁ ପାଇଁ ସେଠାରେ ପ୍ରାର୍ଥନା ଅଟନ୍ତି ସେ କହିଥିଲେ ଅଳ୍ପ ସମୟ ପାଇଁ ଅପେକ୍ଷା କରନ୍ତୁ କଳା ରଙ୍ଗର କେଶରେ ଭରପୁର ଥିଲେ ଧୂସର ବର୍ଣ୍ଣର କୋଟ୍ ସହିତ ଛୁଟିଏ ପିନ୍ଧିଥିଲେ କହିଥିଲେ ତାହା ତାଙ୍କର ଅଟେ କହିଥିଲେ ସେହି ଚିକିତ୍ସକ ମହାଶୟ କେଉଁଠାରେ ଅଛନ୍ତି ପୁଣି ସେ ତାଙ୍କୁ କହିଥିଲେ ସେ ତାକୁ ସେଟାକୁ ନେଇଥିଲେ ପୁଣି ଚିକିତ୍ସକ ଜଣକ ଅସ୍ତ୍ରୋପଚାରକୁ ସମ୍ପାଦନ କରିଥିଲେ ଶିଶୁଟି ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ଲାଭ କରିଥିଲା ଆଉ ଆପଣମାନେ ଲକ୍ଷ୍ୟ କରନ୍ତୁ ତାହା ରିଡର୍ସ ଡାଇଜେଷ୍ଟ ପ୍ରକାଶିତ ହୋଇଥିଲା ଆଉ ସେହି ଘଟଣା ସମ୍ପର୍କରେ ଏକ ସାକ୍ଷାତକାର ନିମନ୍ତେ ମେୟୋସ୍ ଭାତୃଗଣ ମୋତେ ଡକାଇଥିଲେ ସେମାନେ ପଚାରିଥିଲେ ଆଚାର୍ଯ୍ୟ ବ୍ରହ୍ମ ମହାଶୟ ସେ ଶିଶୁଟି ପ୍ରତି ଆପଣ କଣ କରିଥିଲେ ମୁଁ କହିଲି କିଛି କରିନାହିଁ ମୁଁ ତାକୁ ଆଦୌ ଛୁଇଁ ନଥିଲି ଈଶ୍ୱର ଏ ବିଷୟରେ ମୋତେ ଯାହା କିଛି ନିର୍ଦ୍ଦେଶ ଦେଇଥିଲେ କେବଳ ତାହା ହିଁ ମୁଁ ତାକୁ କହିଥିଲି ବ୍ୟକ୍ତିଟି ତାକୁ ପାଳନ କରିଥିଲେ ତତ୍ପରେ ଏହାରି ସମ୍ବନ୍ଧରେ ସବୁଠାରୁ କୌତୁହଳପୂର୍ଣ୍ଣ ବିଷୟଟି ଏପରି ଏହାର ପ୍ରାୟ ଦୁଇ ସପ୍ତାହ ପରେ କିମ୍ବା ଏହି ଘଟଣା ଦୁଇ ସପ୍ତାହ ପୂର୍ବେ କିମ୍ବା ତିନି ସପ୍ତାହ ପୂର୍ବେ ରିଡର୍ସ ଡାଇଜେଷ୍ଟରେ ହୋଇପାରେ ଏକ ମାସ ପୂର୍ବେ କୁମାରୀ ପେପର୍ସଙ୍କ ଏହି ପ୍ରବନ୍ଧଟି ପ୍ରକାଶିତ ହୋଇଥିଲା ଆଉ ସେ ଜଣେ ପ୍ରକୃତ ଭୁତୁଳିଆ ନାରୀ ଥିଲେ କିମ୍ବା ଜଣେ ସମ୍ପର୍କ ସ୍ଥାପନକାରୀ ଥିଲେ ପୁଣି କେହି ଜଣେ ଅସଲି ସମ୍ପର୍କ ସ୍ଥାପନକାରୀ ମଧ୍ୟ ଅଛନ୍ତି ପୁଣି ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ନକଲ କରୁଥାନ୍ତି ସେମାନେ ସେହି ମହିଳାଙ୍କୁ 1897ରୁ ହାସଲ କରି ରହିଥିଲେ ନ୍ୟୁୟର୍କରେ ବାସ କରୁଥିବା ସେହି ମହିଳା ଜଣକ ବର୍ତ୍ତମାନ 100 ବର୍ଷରୁ ଅଧିକ ବୟସ୍କ ଅଟନ୍ତି ଉଭୟ ଏକ ନିର୍ଜୀବ ବସ୍ତୁ ପରି ବଧିରା ଅଟନ୍ତି ରିଡର୍ସ ଡାଇଜେଷ୍ଟ ପ୍ରକାଶ ପାଇଛି ମୋର ଉପାସନାର ପ୍ରାୟ ଦୁଇ ମାସ କିମ୍ବା ଏକ ମାସ ପୂର୍ବେ ଏହା ଯେ ପ୍ରକାଶିତ ହୋଇସାରିଥିଲା ଏପରି ମୁଁ ବିଚାର କରେ ପୁଣି ବସନ୍ତର ଆରମ୍ଭ ସମୟରେ ଆପଣମାନେ ତାହାକୁ ଲାଭ କରିପାରନ୍ତି ସେଦିନ ବାକ୍ସଟର ମହାଶୟ ତାହାକୁ ଏହି ସ୍ଥାନରେ ରଖିଥିଲେ ଯଦି ମୁଁ ସେ ବିଷୟକୁ ଚିନ୍ତା କରିଥାନ୍ତି ତେବେ ମୁଁ ତାଙ୍କୁ ଧରିପାରିଥାନ୍ତି କିମ୍ବା ମୁଁ ଯେ ଏ ବିଷୟରେ କହିବାକୁ ଯାଉଛି ସେ କଥା ଜାଣିପାରିଥାନ୍ତି ଏହା ସହିତ ମୁଁ ତାହାକୁ ହାସଲ କରିଥାନ୍ତି ଆପଣମାନଙ୍କ ନିମନ୍ତେ ମୁଁ ତାହାକୁ ସଂଗ୍ରହ କରିପାରିଥାନ୍ତି ପୁଣି ଏହା ଆପଣମାନଙ୍କୁ ପ୍ରାୟ 12 କିମ୍ବା 14 ପୃଷ୍ଠାର ଏକ ପ୍ରବନ୍ଧକୁ ପ୍ରଦାନ କରିବ ଯେହେତୁ ଜଣେ ଅତି ସାଧାରଣ ଧରଣର ଗୃହିଣୀ ଥିଲେ ପୁଣି ଏକଦା ସେ ଏକ ଜଟିଳ ସମ୍ମୋହନ ଅବସ୍ଥାରେ ଧୃତା ହୋଇଥିଲେ ପ୍ରୀତା ଥିବା ସମୟରେ ଅଚେତ ହୋଇ ପଡିଥିଲେ ତତ୍ପର ମୃତକଣ ସହିତ କଥାବାର୍ତ୍ତା କରିବା ଲାଗିଥିଲେ ସେମାନେ ସେ ମହିଳାଙ୍କୁ ନେଇ ସମଗ୍ର ବିଶ୍ୱରେ ଯାତ୍ରା କରିଥିଲେ ପ୍ରତ୍ୟେକ ସ୍ଥାନକୁ ଯାଇଥିଲେ ସେମାନେ ତାଙ୍କୁ ଇଂଲଣ୍ଡକୁ ନେଇ ଯାଇଥିଲେ ଏପରିକି ଏକାଧିକ ଥର ସେ ଆପଣ ବସ୍ତୁକୁ ବଦଳାଇଥିଲେ ବହୁବାର ସେପରି କରିଥିଲେ ପୁଣି ତାଙ୍କଠାରେ ସେପରି କିଛି ଅବ୍ୟବସ୍ଥାର ବିଷୟ କିମ୍ବା ସେପରି କିଛି ବ୍ୟାଧି ରହିଛି କି ନାହିଁ ତାହାକୁ ଦେଖିବା ନିମନ୍ତେ ସେପରି କରିଥିଲେ ପୁଣି ସେହି କ୍ଷେତ୍ରରେ ଏକ ପ୍ରକାର କପଟପଣକୁ ଅର୍ଥାତ୍ ମୁଖା ପରି ତାଙ୍କ ମୁଖ ଉପରେ ସେପରି କିଛି ଆପଣଙ୍କୁ ଲଗାଇ ଦେଇଥିଲେ ଜଣେ ଗ୍ରୀସିଆ ଥିଲେ ବା ଯେପରି ଅଭିନୟ କରିଥିଲେ
ଯେମିତି ସେ ଜଣେ ଇଂରାଜୀ ବ୍ୟକ୍ତି ଅଟନ୍ତି, ପୁଣି ସେ ତାଙ୍କୁ ଏ ବିଷୟରେ ସବୁ କିଛି କଥା କହିଥିଲେ। ପୁଣି ସେ ଆପଣଙ୍କର ଜଣେ ମୃତ ସହଯୋଗୀଙ୍କୁ ଡାକିବା ନିମନ୍ତେ ଇଚ୍ଛା କରିଥିଲେ। ପୁଣି କେବଳ ଗୋଟିଏ ମାତ୍ର ବିଷୟକୁ ସମସ୍ତ ଜଗତରେ ପୁଣି ଏଠାରେ ରିଡର୍ସ ଡାଇଜେଷ୍ଟରେ ସେପରି ପ୍ରକାଶିତ ହୋଇଥିଲା। ଏଠାରେ କିଛି ସପ୍ତାହ ପୂର୍ବେ କିମ୍ବା କିଛି ମାସ ପୂର୍ବେ ସେଗୁଡ଼ିକ ମଧ୍ୟରୁ ଗୋଟିଏ ବିଷୟ ପର୍ଦ୍ଦାଫାସ ହୋଇଥିଲା। କେହି ଜଣେ ବ୍ୟକ୍ତି ଆପଣା ମାଙ୍କର ପ୍ରେତାତ୍ମା ଯୁକ୍ତ ହାତକୁ ଚୁମ୍ବନ କରିବାକୁ ଉଦ୍ୟତ ଥିଲେ, ଆଉ ପରବର୍ତ୍ତୀ ଦିନ ଏହା ପ୍ରମାଣିତ ହୋଇଥିଲା ଯେ ପୋଲିସ ବିଚାରାଳୟରେ ପ୍ରମାଣିତ କରିଥିଲା ଯେ ସେ ଏକ ଟୁକୁରା ପନିର ଯୁକ୍ତ କନାକୁ ଚୁମ୍ବନ କରିଥିଲେ। ହଁ, ଏକାଧିକ ବ୍ୟକ୍ତି ଏକ ମାଧ୍ୟମ ନକଲକୁ କାର୍ଯ୍ୟକାରୀ କରୁଛନ୍ତି। ସେମାନେ ତ ସେପରି ଧରଣର ପୁରୁଣା ସାଧାରଣ କିସମର ମନୋବୈଜ୍ଞାନିକ ଅଟନ୍ତି, ଯେଉଁମାନେ ରାସ୍ତା କଡ଼େ ବସିଥାନ୍ତି, ଯେଉଁମାନେ ଆରମ୍ଭରୁ ମାଧ୍ୟମ ରୂପେ ପରିଚିତ ଥିଲେ। ସେମାନେ ଅନ୍ୟ କେହି ନ ହୋଇ କେବଳ ମୂର୍ଖ ନକଲକାରୀଗଣ ଅଟନ୍ତି, ତଥାପି ପ୍ରକୃତ ମାଧ୍ୟମ ରକ୍ଷାକାରୀ ବ୍ୟକ୍ତି ଅଛନ୍ତି। ତତ୍ପରେ ଆମ୍ଭେମାନେ ଆଧ୍ୟାତ୍ମିକ ବ୍ୟକ୍ତିଗଣ ଆମମାନେ ଉଭୟ କ୍ଷେତ୍ରରେ ଏକ ଅଧିକ ନକଲକାରୀଙ୍କୁ ଲାଭ କରିଥିଲୁ, ତେଣୁ କିଛି ସମୟ ପାଇଁ ନିରବ ରକ୍ଷା କରନ୍ତୁ। ତେଣୁ କ୍ଷଣଭର ନିମନ୍ତେ ରହିଯାଆନ୍ତୁ, ଧ୍ୟାନ ଦିଅନ୍ତୁ, ସେଇ କୁମାରୀ ପେପର ସେ ଜଣେ ପ୍ରକୃତ ମାଧ୍ୟମ ଥିଲେ, ଆଉ ମ୍ୟାଗାଜିନ୍ ଏପରି କଥାକୁ ପ୍ରକାଶ କରିଥିଲା, ଏଠାରେ ଏପରି ଏକ ବିଷୟ ରହିଛି ଯାହାକି ଭରସା କରାଯାଇପାରେ, ଅର୍ଥାତ୍ ସେହି ଜଣେ ବ୍ୟକ୍ତି ଯେତେବେଳେ ମରିଯାଆନ୍ତି ସେ ପ୍ରକୃତରେ ମରିଯାଇ ନଥାନ୍ତି, ସେ ତ କୌଣସି ଅନ୍ୟ ସ୍ଥାନକୁ ଯାଇ ବାସ କରିଥାନ୍ତି, କାରଣ ସେହି ନାରୀ ଜଣଙ୍କ ସେମାନଙ୍କ ଆତ୍ମାକୁ ଡାକିଥାନ୍ତି ଆଉ ଲୋକମାନଙ୍କ ସହିତ କଥୋପକଥନ କରିଥାନ୍ତି। ସୁତରାଂ ଭାଇ ବ୍ରହ୍ମ ସେ କଣ କରିଥାନ୍ତି, ଆପଣ ତହିଁରେ ବିଶ୍ୱାସ ରଖନ୍ତି କି? ଆଜ୍ଞା, ହଁ, ନିଶ୍ଚିତ ରୂପେ ବାଇବଲ ତାହା ହିଁ କହେ, ସେଇ କାରଣ ମୁଁ ତାହାକୁ ବିଶ୍ୱାସ କରେ। ତଥାପି ସେ ତ ଶୈତାନର ପକ୍ଷଧର ଅଟେ, ତାହା ଶୈତାନର ଏକ ଚାଲାକି ଅଟେ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ସେ ଉଭୟକୁ ଧ୍ୟାନ ଦିଅନ୍ତୁ। ତତ୍ପରେ ମୋର ପ୍ରବନ୍ଧଟି ତାର ପ୍ରବନ୍ଧର ଅନୁବର୍ତ୍ତୀ ହୋଇଥିଲା। ତତ୍ପରେ ମୋ ପାଖକୁ ଚିଠି ଗୁଡ଼ିଏ କିପରି ଯେ ଆସିବାରେ ଲାଗିଥିଲା, ଆପଣ ସେ କଥାକୁ ଅବଶ୍ୟ ଦେଖିଥିବେ। ଏହା ଅତି ଆଶ୍ଚର୍ଯ୍ୟ ଧରଣର ବିଷୟ, ଏଥିପାଇଁ ଅଟେ ଯେ ଯୁଗାନ୍ତର ଠିକ୍ ଶେଷ ସମୟରେ ପରମେଶ୍ୱର ଏହି ବିଷୟ ଗୁଡାକୁ କହିଥିଲେ ନା। ପୁଣି ଜଗତର ପ୍ରତିଟି ଭାଷାରେ ରିଡର୍ସ ଡାଇଜେଷ୍ଟ ନାମକ ଏହି ପୁସ୍ତକଟି ତାହାକୁ ମୁଦ୍ରାଙ୍କିତ କରିଥିଲା, ବୁଝନ୍ତି ତ? ଧ୍ୟାନ ଦିଅନ୍ତୁ, ସେମାନେ ଯେ ପରସ୍ପରର ଅନୁକରଣକାରୀ ହୋଇଥିଲେ, ଏହା ଅତି ଅଦ୍ଭୁତ ଧରଣର ବିଷୟ ଥିଲା, ନୁହେଁ କି? ପୁଣି ଏପରି ଧରଣର ଖଣ୍ଡେ ଚିଠି ଆସିଥିଲା, ଲେଖା ହୋଇଥିଲା, ଭାଇ ବ୍ରହ୍ମ ତାହା ପ୍ରମାଣ କରେ ଯେ ଆପଣ ଅଧିକ କିଛି ନ ହୋଇ ଏକ ମାଧ୍ୟମ ହିଁ ଅଟନ୍ତି, କହିଥିଲା। ଏହା ତାହା ହିଁ ପ୍ରମାଣ କରେ। ଏହାକୁ ଦେଖନ୍ତୁ, ସେ କେଉଁ ସ୍ଥାନରୁ ଯେ ପାଇବାକୁ ଯାଉଛନ୍ତି ସେ କହିବାକୁ ଆପଣ ସେହି ନାରୀଙ୍କୁ କହିଥିଲେ, ସେ ନାରୀଙ୍କ ଆଡ଼କୁ ଦେଖନ୍ତି କି? ମୁଁ କହିଥିଲି କିଛି କ୍ଷଣ ନିମନ୍ତେ କ୍ଷମା କରନ୍ତୁ ଏବଂ ଅପେକ୍ଷା କରନ୍ତୁ। ମୁଁ ଖଣ୍ଡେ ଦପ୍ତର ଚିଠିକୁ ବାହାର କରି ଆଣିଥିଲି, ମୋତେ କ୍ଷମା କରନ୍ତୁ, ଲୋକମାନଙ୍କ ଦିଗକୁ ପଠାଇବା ପାଇଁ ସେପରି କରନ୍ତୁ। ମୁଁ କହିଥିଲି ତୁମେ ପ୍ରଚାର କଣ କେତେ ଅଳ୍ପ ବିଷୟ ଜାଣିଥାଅ। ମୁଁ କହିଥିଲି ନିଜ ନିଜରୁ ଶରୀରକୁ ବାପ୍ତିଜ କରିବା ପରିବର୍ତ୍ତେ ଆପଣମାନଙ୍କୁ ନିଜ ନିଜର ମସ୍ତିଷ୍କକୁ ବାପ୍ତିଜ କରିବା ଆବଶ୍ୟକ ରହିଛି, ତାହା ସତ୍ୟ କଥା। ବିଷୟ ଗୁଡାକୁ ବିଚାର କରି ଦେଖିବାକୁ ଆପଣମାନେ ନିରବ ରହି ନଥାନ୍ତି, ଆପଣମାନେ ଏହାକୁ ବିବେଚନା କରିବାକୁ ଆଦୌ ଯତ୍ନ କରି ଚେଷ୍ଟା କରନ୍ତି ନାହିଁ। ସେ ବିଗତ ଦିନମାନଙ୍କରେ ସେ ସମାଧାନ କାର୍ଯ୍ୟକୁ ସେମାନେ କରିଥିଲେ, ସେମାନେ ଯୀଶୁଙ୍କୁ ଦେଖିଥିଲେ, ସେ ଯେ କରିପାରନ୍ତି ଏ କଥାକୁ ସେମାନେ ବୁଝିଥିଲେ, ସେ ସେମାନଙ୍କ ହୃଦୟର ଗୁପ୍ତ କଥାକୁ ଜାଣୁଥିଲେ, ସେପରି ଧରଣର ଅନ୍ୟାନ୍ୟ କାମକୁ ସେମାନେ ଯେ କରୁଥିଲେ ସେ କଥାକୁ ସେ ବୁଝୁଥିଲେ। ପୁଣି ସେମାନେ କହିଥିଲେ ସେ ଜଣେ ଭୂତପତି ଅଟନ୍ତି, ସେ ଜଣେ ବାଲ ଜିବୁଲ ଅଟନ୍ତି, ପୃଥିବୀର ସବୁଠାରୁ ଶ୍ରେଷ୍ଠ ଭାବିଭକ୍ତ ଅଟନ୍ତି। ଏହାକୁ ନିର୍ଦ୍ଦେଶିତ କରି ଦେଖାଇବାକୁ ଚେଷ୍ଟା କରିବା ବିଷୟ ସେମାନେ ଆଦୌ ସ୍ଥଗିତ ରଖିନଥିଲେ। ସେହି ଜଣଙ୍କ ଯେ ଈଶ୍ୱରଙ୍କ ପୁତ୍ର ଥିଲେ ତାହାକୁ ବୁଝିବା ପାଇଁ ସେମାନେ ଅଯୋଗ୍ୟ ଥିଲେ, ଏହାକୁ ବୁଝିବା ପାଇଁ ସେମାନେ ଅଧିକ ଆତ୍ମିକ ମନା ବ୍ୟକ୍ତି ନଥିଲେ, ଏହା ହିଁ ତାହା ଅଟେ। ସେମାନେ ବିଷୟର ଉପରେ ବିଚାର ବିମର୍ଶ କରିଥିଲେ। ନିଶ୍ଚୟ ଯୀଶୁଙ୍କୁ ଜେରୁସାଲମକୁ ଏକ ଗଧପୀଠରେ ବସି ଆସିବାକୁ ଥିଲା, ପୁଣି ଏପରି ଅନେକ କିଛି ବିଷୟ, ତଥାପି ଦ୍ୱିତୀୟ ଆଗମନର ବିଷୟକୁ ସେମାନେ ଅପେକ୍ଷା କରୁଥିଲେ। ଆଜି ମଧ୍ୟ ସେହି ସମାନ ବିଷୟ ରହିଛି, ସେମାନେ ପ୍ରକୃତ ବିଷୟ ଉର୍ଦ୍ଧ୍ୱରେ ଥାଇ ଏହାକୁ ଲକ୍ଷ୍ୟ କରୁଛନ୍ତି। ହାଲେଲୁୟା, ତାହା ନିରାଟ ସତ୍ୟ କଥା। ଆଜିର ଅପରାହ୍ନ ସମୟରେ ଈଶ୍ୱର ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ସେ କଥାକୁ ମୁଁ ଜାଣେ। ତତ୍ପରେ ମୁଁ ଆପଣମାନଙ୍କ ପ୍ରଚୁର ସମୟକୁ ସୁଧା ନେଉଅଛି ତାହା ମଧ୍ୟ ମୋତେ ଜଣା। ତଥାପି ହେ ବନ୍ଧୁଗଣ, ତୁମମାନଙ୍କୁ ଏହା ଲକ୍ଷ୍ୟ କରିବାକୁ ହିଁ ଅଛି, ଯଦି ମୁଁ ଆପଣମାନଙ୍କୁ ପୁନର୍ବାର ଆଉ ସାକ୍ଷାତ ନ କରେ ତେବେ ପ୍ରେତାତ୍ମା ଗୁଡାକ ଯେ କଣ ସେ ବିଷୟଟିକୁ ଆପଣମାନଙ୍କୁ ନିହାତି ପକ୍ଷେ ଜାଣିବାର ଅଛି। ସତ୍ୟ ଆଉ ଭ୍ରାନ୍ତ ବିଷୟ ଯେ କଣ ସେ କଥାକୁ ଆପଣମାନଙ୍କୁ ବୁଝିବାର ଅଛି, ଆଉ ଏହା ଏପରି ରେକର୍ଡର ବିଷୟ ଯେ ଆପଣମାନଙ୍କୁ ଏହି ବିଷୟଟିକୁ ଅବଶ୍ୟ ଧ୍ୟାନ ରଖିବାକୁ ହିଁ ଅଛି। ପୁଣି ମନେ ରଖିଥାନ୍ତୁ, ତହିଁରୁ ଏହା କୌଣସି ପ୍ରକାର ପୃଥିକୃତ ହୋଇନାହିଁ। ଫାରସୀ ମାନଙ୍କ ପରି କିଛିଟା ବିଶେଷ ଅବସ୍ଥା ଏହି ସ୍ଥାନରେ ନଥିବା ସେପରି ଧରଣର କିଛିଟା ବିଶେଷ ଧରଣର ବିଷୟ ସେ ପ୍ରକାର ରହିଛି। ଗୃହ ମଧ୍ୟରେ ଠିକ୍ ସେପରି ଧରଣର ବିଷୟ ଏହି ସ୍ଥାନରେ ରହିଛି, ଏହାର ଠିକ୍ ନିକଟରେ ରହିଛି, ତାହାକୁ ଲକ୍ଷ୍ୟ କରନ୍ତୁ।
ପୁଣି ମୁଁ ଯଦି ନେଇଥିଲି ସେଇ ଉଭୟ ପ୍ରକାର ଘଟଣାକୁ ଆସନ୍ତା ମାନେ ବିଚାର କରି ଦେଖିବା। ଯଦି ମୁଁ ନେଇଥିଲି ଆଉ ଆଉ ଡଲାଟିକୁ ଆପଣଙ୍କୁ ଦେଇଥିଲି ତତ୍ପରେ ମୁଁ ଆପଣଙ୍କୁ ଏକ ନକଲ ଡଲାରକୁ ଯଦି ଦେଇଥାଏ ଆମମାନେ ଏକ ଏକ ଦୃଷ୍ଟାନ୍ତ ଗ୍ରହଣ କରିବୁ ଯେପରି ଆପଣମାନେ ଏହାକୁ ବୁଝିପାରନ୍ତି। ସର୍ବପ୍ରଥମ କାର୍ଯ୍ୟ ଯାହାକୁ ଆପଣ କରିବେ ଆପଣ ଯଦି ଚତୁର ବ୍ୟକ୍ତି ହୋଇଥାନ୍ତି ତେବେ ଆପଣ ଏକ ଡଲାର ଯଦି ନିଅନ୍ତି ପୁଣି ତା ପ୍ରତି ଧ୍ୟାନ ଲଗାଇ ରୁହନ୍ତି ସର୍ବପ୍ରଥମ ବିଷୟ ଆପଣ ଏହାକୁ ଅନୁଭବ କରିବେ ପୁଣି ଏହା ଯେ କେଉଁଥିରୁ ନିର୍ମାଣ ହୋଇଥିଲା ତାହାକୁ ଅନୁଭବ କରିବେ ତାହା ସତ୍ୟ କଥା ନୁହେଁ କି ତାହା ଯେ କାହିଁରୁ ପ୍ରସ୍ତୁତ ପ୍ରଥମେ ସେ କଥାକୁ ଆପଣ ଲକ୍ଷ୍ୟ କରିବେ ଆପଣ ଏହାର ଯୋଗ୍ୟତାକୁ ମୂଲ୍ୟବୋଧକୁ ଲକ୍ଷ୍ୟ କରିବେ। ଏକ ପ୍ରକୃତ ଧରଣର ଡଲାର ସାଧାରଣ କାଗଜରେ ଆଦ ପ୍ରସ୍ତୁତ ହୋଇନଥାଏ ଏହାର କିଛିଟା ଅଂଶ କାଗଜ ପୁଣି ଅବଶିଷ୍ଟ ଅଂଶ ସିଲ୍କରେ ପ୍ରସ୍ତୁତ ହୋଇଥାଏ ଏହା ଆପଣମାନଙ୍କୁ ଜଣା। ତତ୍ପରେ ସର୍ବପ୍ରଥମ କ୍ଷେତ୍ରରେ ଆପଣମାନେ ଏହାର ମୂଲ୍ୟକୁ ଅବଶ୍ୟ ଲକ୍ଷ୍ୟ କରିବେ ତାହା ତ ସର୍ବପ୍ରଥମ ସୂଚନା ଅଟେ। ଆଉ ଆସନ୍ତୁ ତାହା ଅନ୍ୟ ଦିଗରେ ବିଚାର କରି ଦେଖିବା ପୁଣି ଈଶ୍ୱରଙ୍କୁ ଅନ୍ୟ ପକ୍ଷଭୁକ୍ତ କରି ଅର୍ଥାତ୍ ଯେଉଁ ଅଂଶଟି ଆମମାନଙ୍କ ସହିତ ସମ୍ବନ୍ଧିତ ସେହି ଅପରପକ୍ଷ ସହିତ ପକ୍ଷଭୁକ୍ତ କରି ଦେଖିବା ପୁଣି ଧ୍ୟାନ ଦିଅନ୍ତୁ ସର୍ବପ୍ରଥମ ବିଷୟକୁ ଆପଣମାନଙ୍କୁ ନିଶ୍ଚିତ ରୂପେ ଧ୍ୟାନ କରିବାକୁ ଅଛି। ପ୍ରତ୍ୟେକ ବିଷୟ ଆପଣଙ୍କ ପ୍ରବନ୍ଧଟିକୁ ଧ୍ୟାନ ଦିଅନ୍ତୁ। ଭାବିବାକ୍ୟ କହିବାର ତାଙ୍କର 50 ବର୍ଷ କିଛିଟା ଉର୍ଦ୍ଧ ସମୟ ଘଟଣା ବିଷୟଟି ତତ୍ପରେ ମୃତମାନଙ୍କ ଆତ୍ମାକୁ ଡାକି ଆଣିବାର ସେହି କବଟି ଅନ୍ତରାଳରେ ସେ ଥରକୁ ଥର ପାଇଁ ଈଶ୍ୱର ଖ୍ରୀଷ୍ଟ ଅଲୌକିକ ସୁସ୍ଥତା ପରିତ୍ରାଣ ବିଚାର କିମ୍ବା ସେପରି ଧରଣର ଅନ୍ୟାନ୍ୟ ବିଷୟକୁ ଆଦୌ ପ୍ରକାଶ କରିନଥିଲେ। ତେବେ କୌତୁକ ଆଉ ଆଉ ବେକାମୀର ବିଷୟ ଛଡ଼ା ଅନ୍ୟ କିଛି ନଥିଲା। ତଥାପି ଏହି ପଟର କ୍ଷେତ୍ରରେ ଏହା ତ ବରାବର ଈଶ୍ୱର ବିଚାର ଯୀଶୁଙ୍କର ଆଗମନ ଅଲୌକିକ ସୁସ୍ଥତା ଈଶ୍ୱରଙ୍କ ଶକ୍ତି ପରିତ୍ରାଣ ଇତ୍ୟାଦି ବିଷୟ ରହିଛି ତାହାର ମୂଲ୍ୟାଙ୍କନ ଉପରେ ଧ୍ୟାନ ଦିଅନ୍ତୁ। ଭାବିବକ୍ତାମାନଙ୍କୁ ଗୁଣିଆମାନଙ୍କୁ ପୁଣି ଭୁତୁଡ଼ିଆମାନଙ୍କୁ ସୁସମାଚାର ପ୍ରଚାର କରୁଥିବା କାର୍ଯ୍ୟ କରିବା ବିଷୟକୁ ଆଦୌ ଦେଖନ୍ତି ନାହିଁ। ଲୋକମାନେ କଣ ହୋଇଛି କେଜାଣି ଆଶ୍ଚର୍ଯ୍ୟ ଲକ୍ଷ୍ୟ କରନ୍ତୁ। ତତ୍ପରେ ପ୍ରକୃତ ଧରଣର କାର୍ଯ୍ୟ କରିବା ବିଷୟ ଏହା ଯେ ପ୍ରକୃତ ଏକ ଅସଲି ଡଲାର ଅଥବା ନୁହେଁ ତାହାକୁ ଆପଣମାନେ ଯଦି ପ୍ରକୃତରେ ଜାଣିବାକୁ ଇଚ୍ଛା କରନ୍ତି ଏହା ଯଦି ତାହା ପରି ଯଦି ଅସଲି ପରି ଦେଖାଯାଏ ତେବେ ଏହା ଉପରୁ ନମ୍ବରଟିକୁ ନିଅନ୍ତୁ ପୁଣି ତାହାକୁ ମୁଦ୍ରାଳୟକୁ ମୁଦ୍ରାଶାଳକୁ ଫେରାଇ ଦିଅନ୍ତୁ। ମାତ୍ର ସେଠାରେ ଏହାର ନମ୍ବରଟି ଯଦି ଥାଏ ଯାହାକି ତାହାରି ସହିତ ଯୋଗାଯୋଗ ରକ୍ଷା କରିଥାଏ ତା ମଧ୍ୟରେ ସେଠାକାର ଏକ ସିଲଭର ଚିହ୍ନ ରହିଥାଏ ଏହା ସତ୍ୟ କଥା ନୁହେଁ କି? ଆଚ୍ଛା ତେବେ ହେ ଭାଇ ସେ ଯାହା କରିଥିଲେ ତାହାକୁ ଗ୍ରହଣ କରନ୍ତୁ ପୁଣି ତାହାକୁ ବାଇବଲ ଆଡ଼କୁ ନିକ୍ଷେପ କରନ୍ତୁ। ଆଉ ଅନ୍ୟ ଦଳର ସେହି ଭୂତାଳି ନାରୀଟି ସେ କିଏ ଏହାକୁ ଆପଣ ଜାଣିବେ। ପୁଣି ଏଠାରେ ଯେ କଣ ରହିଛି ତାହାକୁ ଗ୍ରହଣ କରନ୍ତୁ ଆପଣ ତାହାକୁ ଫେରି ପାଇବେ। ମୁଦ୍ରାଶାଳର ପୁସ୍ତକରେ ତାର ନମ୍ବରଟି ରହିଛି ଅର୍ଥାତ୍ ଯୀଶୁଖ୍ରୀଷ୍ଟ କାଲି ଆଜି ଓ ଚିରଦିନ ସମାନ ଅଟନ୍ତି ତାହା ନିଶ୍ଚିତ ରେ ତାହାର ସମାନ କାର୍ଯ୍ୟଟି ସେ ଯାଇନଥିଲା ପୁଣି ଲୋକମାନଙ୍କ ସହିତ ମୂର୍ଖତା ଓ ବୋକାମୀର ପରିଚୟ ଅଟେ। ଏହା କିଛିଟା ଉତ୍ତମତାର ନିମିତ୍ତ ଥିଲା କାହାରିକୁ ସାହାଯ୍ୟ କରିବାକୁ ପୁଣି ସେମାନଙ୍କୁ ଈଶ୍ୱରଙ୍କ ଦିଗକୁ ଫେରାଇ ଆଣିବାର ବିଷୟ ଏହା ଅଟେ। ଆମେନ୍ ମୁଁ ଆମେନ୍ କରୁନାହିଁ ସ୍ୱୟଂ ସେପରି କରୁନାହିଁ ତଥାପି ଆମେନ୍ର ଅର୍ଥ ଏହା ସେପରି ହେଉ ପୁଣି ମୁଁ ଅଟେ ମୁଁ ଏହାକୁ ବିଶ୍ୱାସ କରେ ଏହାକୁ ସତ୍ୟ ବୋଲି ମୁଁ ସ୍ୱୀକାର କରେ। ତତ୍ପରେ ଧ୍ୟାନ ଦିଅନ୍ତୁ ଆପଣମାନଙ୍କ ସ୍ଥିତି ଏପରି ଅଟେ ପୁଣି ଯେତେବେଳେ ଯଥାଶୀଘ୍ର କାରଣ ମୁଁ ଅଧିକ ସମୟ ପର୍ଯ୍ୟନ୍ତ ଆପଣମାନଙ୍କୁ ଅଟକାଇ ରଖିବାକୁ ଚାହୁଁ ନାହିଁ ଏଠାରେ ଆମମାନଙ୍କୁ ଏଠାରେ ଏକ ଛୋଟ କାଟ ନକ୍ସାକୁ ପ୍ରଦାନ କରିବାକୁ ଦିଅନ୍ତୁ ଛୋଟ କାଟ ଏକ ମାନସିକ ଚିତ୍ରକୁ ଦେବାକୁ ଦିଅନ୍ତୁ ଏହି ସ୍ଥାନରେ ମଧ୍ୟ ଦେଇ ଏକ ନିର୍ଜର ପ୍ରଭାବିତ ହେଉଥିବାର ଦେଖନ୍ତୁ ଏହି ସ୍ଥାନର ଠିକ ମଧ୍ୟ ଦେଇ ପ୍ରଭାବିତ ହେଉଥିବା ଦେଖନ୍ତୁ ଜୀବନର ମଧ୍ୟ ଦେଇ ଯାଉଥିବା ଦେଖନ୍ତୁ ପୁଣି ଧ୍ୟାନ ଦିଅନ୍ତୁ ଏହା ଏକ ପ୍ରଣାଳୀ ଅଟେ ଆପଣମାନଙ୍କ ଏକାନ୍ତ ଧ୍ୟାନକୁ ମୁଁ ଆଡ଼େ ପ୍ରଦାନ କରନ୍ତୁ ଯେପରିକି ଆପଣମାନେ ଏହାକୁ ହାତ ଛଡ଼ା ନ କରନ୍ତି ଏହା ଠିକ ଏହିପରି ଭାବରେ ଏହି ସ୍ଥାନରେ ଥିବା ଏହି ଛୋଟ ଛୋଟ ପ୍ରଣାଳୀ ମଧ୍ୟରେ ମୋର ଓ ଆପଣଙ୍କ ପରି ସୀମିତ ପ୍ରାଣୀ ବାସ କରନ୍ତି ପୁଣି ତହିଁରେ ଏହା ଯେ କିପରି ଧରଣ ବିଷୟ ଆସନ୍ତୁ ଲକ୍ଷ୍ୟ କରିବା ଏହା ତ ବୋକାମୀର ପୁଣି ଅନ୍ୟାନ୍ୟ ବିଭିନ୍ନ ଧରଣ ବିଷୟରେ ଭରପୁର ଅଳିଆ କଥା ଅଟେ ତଥାପି କେତେବେଳେ କେମିତି ଏଥିରୁ ଆଲୋକର ଏକ କ୍ଷୀଣ ରଶ୍ମିକୁ ଦେଖିବେ ଆପଣମାନେ ଘନ ଅନ୍ଧକାରକୁ ଦେଖନ୍ତି ପୁଣି ରାଜରାସ୍ତାକୁ ମଧ୍ୟ ଦେଖନ୍ତି ତାହା ତ ଆମୋଦର ବିଷୟ ଅଟେ ଆଉ ସେପରି ଧରଣର ଅନ୍ୟାନ୍ୟ ଚାଲିଚଳନ ଅଟେ ଶୈତାନ ଗୁଡାକ ଲୋକମାନଙ୍କୁ ଆକ୍ରାନ୍ତ କରୁଛନ୍ତି ଆହେ ସେମାନେ ଉତ୍ତମ ବସ୍ତ୍ର ପରିହିତ ଆରେ ବା ପୁଣି ସେମାନେ ହୋଇପାରିବା ଭଳି ଖୁବ୍ ଉନ୍ନତ ଅଟନ୍ତି ଖୁବ୍ ଜ୍ଞାନୀ ମାନୀ ଶାସ୍ତ୍ରଜ୍ଞ ଅଟନ୍ତି ତଥାପି ଶୈତାନ ଅଟନ୍ତି ମାତ୍ର ସେଠାରେ ଜଣେ ନୂତନ ଜନ୍ମପ୍ରାପ୍ତ ବ୍ୟକ୍ତି ଅବଶ୍ୟ ରହିଛନ୍ତି ଆଉ ଏହି ପ୍ରଣାଳୀ ମଧ୍ୟ ରହିଥିବା ଲୋକ ଗୁଡାକ ଦୁଇଟି ବିଭିନ୍ନ ଧରଣର କ୍ଷେତ୍ର ଦ୍ୱାରା ପ୍ରଭାବିତ ଅଟନ୍ତି ତତ୍ପରେ ତାହାର ଗୋଟିଏ ପ୍ରକାର କ୍ଷେତ୍ରରେ ତ୍ରିତ୍ୱ ପରି ପରିଚିତ ଥିବା ଏକ ସ୍ରୋତ ପ୍ରବାହିତ ହେଉଛି। ପୁଣି ଏହାର ଦ୍ୱିତୀୟ ପାଖରେ ମଧ୍ୟ ତ୍ରିତ୍ୱ ବୋଲି ଏକ ସ୍ରୋତ ପ୍ରବାହିତ ହେଉଛି। ଆଉ ଏତେବେଳେ ସର୍ବପ୍ରଥମ କ୍ଷେତ୍ରରେ ଏହି ପାଖର ସ୍ଥାନରେ ଅଧାର୍ମିକ ମାନଙ୍କର ପ୍ରାଣ ଅବସ୍ଥିତ ଅଟେ। ଏହି ଜଣେ ବ୍ୟକ୍ତି ଏମାନେ ମଧ୍ୟ ଯେତେବେଳେ ମରେ ସେତେବେଳେ ସେ ଏପରି ସ୍ଥାନକୁ ଯାଏ ଯେଉଁ ସ୍ଥାନରେ ବିଚାରର ସମୟଟି ଅପେକ୍ଷାରେ ରହେ। ଯୀଶୁ ସେପରି ଧରଣର ଏକ ସ୍ଥାନକୁ ଯାଇଥିଲେ ଯେଉଁ ସ୍ଥାନରେ ସେ ବନ୍ଦିତ ଆତ୍ମା ଗୁଡାକ ମଧ୍ୟରେ ପ୍ରଚାର କରିଥିଲେ। ପରବର୍ତ୍ତୀ ସ୍ଥାନଟି ପ୍ରେତାତ୍ମାଙ୍କର ଅଟେ, ଅନ୍ୟଟି ଶୟତାନର ଓ ନରକର ସ୍ଥାନ ଅଟେ। ଉପରକୁ ବଢି ଚାଲନ୍ତୁ। ସର୍ବପ୍ରଥମ ସ୍ଥାନଟି ସେହି ସ୍ଥାନରେ ମୃତ ଆତ୍ମାଙ୍କର ପ୍ରେତାତ୍ମାଙ୍କର ରହିଥାନ୍ତି। ସେହି ଲୋକମାନଙ୍କର ଆତ୍ମା ସେଠାରେ ଅବସ୍ଥାନ କରି ରହିଛି ଯେଉଁମାନେ ଆଦୌ ମନ ପରିବର୍ତ୍ତନ କରିନଥିଲେ। ସେମାନେ ବିଚାର ନିମନ୍ତେ ଅପେକ୍ଷା କରି ରହିଛନ୍ତି। ସେମାନେ କେବଳ ବୋକାମିର ବିଷୟକୁ ଆଉ ସେମାନେ କଣ କହିଛନ୍ତି କେବଳ ସେ କଥାକୁ ଜାଣିଥିଲେ। କେବଳ ଯେଉଁ ବୋକାମିର କାର୍ଯ୍ୟ ସେମାନେ କରିଥିଲେ ତା ଭିନ୍ନ ସେମାନେ ଅନ୍ୟ କିଛି ଜାଣିନଥିଲେ। ମାତ୍ର ଏହି ସ୍ଥାନରେ ଏହି ଅପରପାର୍ଶ୍ୱରେ ଉପରେ ଏହି ଖ୍ରୀଷ୍ଟିଆନ ଗୁଡାକ ଉର୍ଦ୍ଧ୍ୱରୁ ପ୍ରଭାବିତ ଅଟନ୍ତି। ଏହା ତ ଏକ ଦୃଷ୍ଟାନ୍ତର ବିଷୟ। ଏହି ସ୍ଥାନରେ ଆଉ ଏକ ଆତ୍ମା ଅର୍ଥାତ୍ ପବିତ୍ର ଆତ୍ମା ଅଛନ୍ତି, ଜଣେ ବ୍ୟକ୍ତିଙ୍କର ଆତ୍ମା ଯୀଶୁଖ୍ରୀଷ୍ଟଙ୍କର ଆତ୍ମା ଅଛନ୍ତି, ପବିତ୍ର ଆତ୍ମା। ସେହି ପବିତ୍ର ଆତ୍ମା ସୀମିତ ସ୍ଥାନରେ ଏହି ପାର୍ଶ୍ୱରେ ତାଙ୍କ ମଣ୍ଡଳୀକୁ ପ୍ରଭାବିତ କରନ୍ତି। ଆଉ ଶୈତାନ ସେହି ଆତ୍ମା ଗୁଡାକ ଦ୍ୱାରା ଜଣେ ମନୁଷ୍ୟକୁ ପ୍ରଭାବିତ କରିଥାଏ। ପରବର୍ତ୍ତୀ ଅବସ୍ଥାଟି ଯେ ସଗଳଦୂତଗଣ ଅଟନ୍ତି ଏହାକୁ ଲକ୍ଷ୍ୟ କରନ୍ତୁ। ପୁଣି ଏହା ଈଶ୍ୱର ଅଟନ୍ତି। ଏହି ଉଭୟ ଜଗତର କୌଣସି ଏକ ଶକ୍ତି ଦ୍ୱାରା ଏହି ପ୍ରତ୍ୟେକ ମରପ୍ରାଣୀ ପ୍ରଭାବିତ ହୋଇଥାନ୍ତି। ମୁଁ ଯେ କଣ ଅର୍ଥ କରିଥାଏ ତାହାକୁ ଆପଣ ବୁଝନ୍ତି କି? ଆଉ ସେହି ନାରୀ ଜଣକ ସେହି ସ୍ତ୍ରୀ ଲୋକଟି କଣ କରିଥିଲେ? ସେ ତ ସୀମା ମଧ୍ୟକୁ ପ୍ରବେଶ କରିଥିଲେ। ପୁଣି ଯେଉଁ ପ୍ରେତାତ୍ମା ବିଶିଷ୍ଟ ଲୋକ ଗୁଡାକ ତହିଁରେ ଉପସ୍ଥିତ ଥିଲେ ସେମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ। ପୁଣି ଆରମ୍ଭ ସମୟରେ ଯେଉଁ ଦୂତ ଗୁଡାକ ନିଜ ପାପରୁ ମନ ପରିବର୍ତ୍ତନ କରିନଥିଲେ ସେପରି ପତିତ ଦୂତଗଣଙ୍କ ଆତ୍ମା ସହିତ ସମ୍ପର୍କ ସ୍ଥାପନ କରିଥିଲେ। ପୁଣି ସେମାନଙ୍କ ଅବସ୍ଥିତିକୁ ସେମାନଙ୍କ ସହିତ ଦ୍ରୁତ ହୋଇ ରହିବାକୁ ସୁଯୋଗ ଦେଇଥିଲା। ଆଉ ସେମାନେ ବିଚାର ନିମନ୍ତେ ଅପେକ୍ଷା କରି ରହିଥିଲେ। ତତ୍ପରେ ଏହି ଅପରପାର୍ଶ୍ୱରେ ବାସ କରି ରହିଥିବା ଆତ୍ମା ଗୁଡାକ ସେମାନେ ମଧ୍ୟ ପ୍ରଭାବିତ ଅଟନ୍ତି ଆଉ ଈଶ୍ୱରଙ୍କ ଆତ୍ମା ଦ୍ୱାରା ନୂତନ ଜନ୍ମ ଲାଭ କରିଛନ୍ତି। ପୁଣି ଶୈତାନର ଭାବାଦି ଗୁଣ ଅଟନ୍ତି ଆଉ ଈଶ୍ୱରଙ୍କ ମଧ୍ୟ ଭାବାଦି ଅଛନ୍ତି। ମୁଁ ଯେ କଣ ଅର୍ଥ କରେ ତାହା ବୁଝନ୍ତି କି? ଏହା ପ୍ରଭାବର ବିଷୟ ଅଟେ। ପୁଣି ଏହାକୁ ପୃଥକ କରିବା ଉଦ୍ଦେଶ୍ୟରେ ଆମମାନେ ସେହି ସ୍ଥାନକୁ ଯାଇଥାଉ ଯେତେବେଳେ ଯୀଶୁ ଏହି ଜଗତ ପୃଷ୍ଠରେ ଥିଲେ ସେହି ସମୟରେ। ପୁଣି ବର୍ତ୍ତମାନ ସମୟରେ ସେ ସେହି ସୀମା ଭିତରକୁ ପ୍ରବେଶ କରିପାରେ ନାହିଁ। ପୁଣି ସେହି ସୀମାରୁ ଜଣେ ଧାର୍ମିକ ବ୍ୟକ୍ତିଙ୍କୁ କାଢି ଆଣିପାରେ ନାହିଁ, ସେ ଏହାକୁ ଆଦୌ କରିପାରେ ନାହିଁ। କାରଣ ଯେଉଁ ପ୍ରଦେଶରେ ଧାର୍ମିକଗଣ ପୂର୍ବେ ରହୁଥିଲେ ସେହି ସ୍ଥାନରେ ସେମାନେ ଆଉ ନାହାନ୍ତି, ସେହି ପରଦେଶରେ ସେମାନେ ଆଉ ନାହାନ୍ତି। ଆଜ୍ଞା ନୁହେଁ, ପରଦେଶର ସ୍ଥାନଟି ଲୋପ ପାଇଯାଇଛି। ଯୀଶୁଖ୍ରୀଷ୍ଟ ନିଜ ରକ୍ତରେ ତାହା ଏହାକୁ ଯେତେବେଳେ ଦୂରେଇ ଦେଇଥିଲେ ସେ ସମୟରୁ ଏହା ଲୋପ ପାଇଛି। ଏହାକୁ ଧ୍ୟାନ ଦିଅନ୍ତୁ। ଆରେ ବା, ଯୀଶୁ ଯେ ତାହାକୁ କିପରି କରିଥିଲେ ସେ ବିଷୟରେ ଯଦି ମୁଁ ଚିନ୍ତା କରିପାରନ୍ତି, ଯେତେବେଳେ ମୃତ୍ୟୁବରଣ କଲେ, ସେ ଯେ ବନ୍ଦୀ ହୋଇ ରହିଥିବା ଆତ୍ମା ଗୁଡାକ ନିକଟରେ ପ୍ରଚାର କଲେ, ସେ ଯଦି ପାପପ୍ରତି ଅଜ୍ଞ ଥିଲେ ତଥାପି ପାପ ରୂପେ ସେ ମୃତ୍ୟୁବରଣ କଲେ, ଯଦି ସେ କୌଣସି ପାପ କରିନଥିଲେ ତଥାପି ପାପ ରୂପେ ସେ ମୃତ୍ୟୁଭୋଗ କଲେ। କାରଣ ଆମମାନଙ୍କ ପାପ ଭାର ତାଙ୍କ ଉପରେ ପଡିଲା ଆଉ ଈଶ୍ୱର ତାଙ୍କ ସକଳ ପାପ ଯୋଗୁଁ ତାଙ୍କୁ ନରକ ମଧ୍ୟକୁ ପ୍ରେରଣ କଲେ। ବାଇବଲ ଏପରି କହିଥିଲା, ସେ ଗଲେ ଆଉ ବନ୍ଦୀ ଆତ୍ମାଗଣକୁ ପ୍ରଚାର କଲେ। କେତେକ ବ୍ୟକ୍ତି ଏପରି କହନ୍ତି, ଭାଇ ବ୍ରହ୍ମ ମୁଁ ଏ କଥାଟିକୁ ଆଦୌ ବୁଝିପାରେ ନାହିଁ। କହିଥିଲେ ଯୀଶୁ ତୃତୀୟ ଦିନ ମୃତ୍ୟୁରେ ଉତ୍ଥାପିତ ହୋଇଥିଲେ, ସେ ଶୁକ୍ରବାରର ଅପରାହ୍ନରେ ମୃତ୍ୟୁବରଣ କଲେ, ତତ୍ପରେ ରବିବାର ଦିନ ପ୍ରତ୍ୟୁଷରେ ଉତ୍ଥାପିତ ହେଲେ, ସେହି ହେତୁ ସେ କେବଳ ଦିନକର ପାଇଁ ମୃତ୍ୟୁବରଣ କରିଥିଲେ। ସେ କହିଥିଲେ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ, ଯେହେତୁ ବାଇବଲରେ ସେ ଗୋଟିଏ ମାତ୍ର ଶାସ୍ତ୍ରୀୟ ବଚନକୁ ଲାଭ କରିଛନ୍ତି ଯାହାପରେ ସେ ଅଟଳ ହୋଇ ରହିପାରନ୍ତି। ପୁଣି ଦାଉଦ ଏପରି ଜଣେ ବ୍ୟକ୍ତି ଥିଲେ ଯିଏକି ପରବର୍ତ୍ତୀ ଦିନ ମାନଙ୍କରେ ପଶ୍ଚାତପଦକାରୀ ହୋଇଯାଇଥିଲେ, ମାତ୍ର ସେ ଉଦ୍ଧାର ପାଇଥିଲେ। ଜଣେ ଭାବବାଦୀ ଈଶ୍ୱର ପ୍ରତ୍ୟାଦେଶ ଅଧୀନରେ ଥାଇ କହିଥିଲେ, ଆମ୍ଭେ ତାହାର ପ୍ରାଣକୁ ପାତାଳରେ ତ୍ୟାଗ କରିବୁ ନାହିଁ, କିମ୍ବା ଆପଣ ଧାର୍ମିକ ଜଣକୁ ମୃତ୍ୟୁର ଦର୍ଶନ କରାଇବୁ ନାହିଁ। ଆଉ ସେ ଜାଣିଥିଲେ ତିନି ଦିନ ଆଉ ତିନି ରାତ୍ରି ଅବଧିରେ ସେହି ଶରୀରରେ କୀଟ ଲାଗି ଯାଇଥାନ୍ତେ। ପୁଣି ଈଶ୍ୱର ଆପଣା ଭାବବାଦୀ ମୁଖରେ ଯାହା କହିଥିଲେ ତାହା ସଫଳ ହେବ, ସେ ତାହାକୁ କ୍ଷୟ ପାଇବାକୁ ଦେବେ ନାହିଁ। ସେ ଈଶ୍ୱରଙ୍କ ବଚନକୁ ଗ୍ରହଣ କରିଥିଲେ, ସେ ଶୈତାନକୁ ପ୍ରତିଟି କ୍ଷେତ୍ରରେ ଏହା ଦ୍ୱାରା ପରାଜିତ କରିଥିଲେ, ସେ ଈଶ୍ୱରଙ୍କ ବଚନ ଉପରେ ସୁସ୍ଥିର ଥାଇ ତଦ୍ୱାରା ମୃତ୍ୟୁକୁ ପରାସ୍ତ କରିଥିଲେ। ହାଲେଲୁୟା, ସେ ମୃତ୍ୟୁକୁ ପରାସ୍ତ କଲେ, ସେ ମୃତ୍ୟୁକୁ ଜୟ କରିଥିଲେ। ଆଉ ସେମାନେ ତାଙ୍କୁ ଯେତେବେଳେ ହତ କଲେ, ପୁଣି ସେ ମୃତ୍ୟୁଭୋଗ କଲେ, ଜଣେ ପାପି ରୂପେ ମୃତ୍ୟୁ ସହିଲେ, ମୋର ଆଉ ଆପଣମାନଙ୍କ ସକଳ ପାପ ତାଙ୍କ ଉପରେ ପଡିଲା, ସେ ପାତାଳକୁ ଓହ୍ଲାଇ ଗଲେ, ସେଠାରେ ଦ୍ୱାର ଉପରେ ତାଙ୍କୁ କରାଘାତ କରୁଥିବା ବିଷୟକୁ ମୁଁ ଦେଖିପାରେ। ପୁଣି ସେଇ ମୃତ ଆତ୍ମା ଗୁଡାକ ବାହାରି ଆସିଥିଲେ, ପୁଣି କହିଥିଲେ, ଆଚ୍ଛା
ଆପଣ ପୁଣି କିଏ ଆସିଛନ୍ତି? ସେ କହିଥିଲେ, ତୁମମାନେ ହନକଙ୍କର ବାକ୍ୟକୁ କାହିଁ ଶୁଣିଲ ନାହିଁ? ପୁଣି ସେଇ ଅନ୍ୟ ଭାବାଦୀଗଣ ଯେଉଁମାନେ ପ୍ରଚାର କରିଥିଲେ ସେମାନଙ୍କର ବଚନକୁ କାହିଁକି ଶୁଣିଲ ନାହିଁ? ସେମାନେ ଦଣ୍ଡିତ ହୋଇଥିଲେ। ମୁଁ ଈଶ୍ୱରଙ୍କ ସେ ପୁତ୍ର ଅଟେ ଯିଏ କଦା ଜୀବିତ ରହି ବାସ କରିଥିଲେ। ମୁଁ ମୋର ରକ୍ତ ପ୍ରବାହିତ ହୋଇଛି। ମୁଁ ତୁମମାନଙ୍କୁ କହିବାକୁ ଆସିଛି ଯେ ଭାବାଦୀଗଣ ଯାହା କରିବି ବୋଲି ସେମାନେ କହିଥିଲେ ତାହାକୁ କରିବାକୁ ମୁଁ ଆସିଥିଲି। ସେଠାରେ ପୂର୍ବରୁ ରହିଥିବା ସେଇ ପେତାତ୍ମା ଗୁଡାକ ସେମାନେ ନରକରେ ଥିଲେ। ଶୈତାନ ଠାରୁ ମୃତ୍ୟୁ ଓ ନରକର ଛବି ଗୁଡାକ ଦୂରେଇ ଦେଇ ନିଜର ସହିତ ଆପଣ ପାର୍ଶ୍ୱ ଦେଶରେ ଟଙ୍ଗାଇ ଦେଇଥିଲେ, ତୈବ ଆରମ୍ଭ କରିଥିଲେ। ସେଠାରେ ପୂର୍ବରୁ ରହିଥିବା ସେ ପେତାତ୍ମା ଗୁଡାକ ସେମାନେ ନରକରେ ଥିଲେ। ଶୈତାନ ଠାରୁ ମୃତ୍ୟୁର ଓ ନରକର ଛବି ଗୁଡିକୁ ଦୂରେଇ ଦେଇ ନିଜର ସହିତ ଆପଣ ପାର୍ଶ୍ୱ ଦେଶରେ ଟଙ୍ଗାଇ ଦେଇଥିଲେ, ତହିଁରୁ ଆରମ୍ଭ କରିଥିଲେ। ହାଲେଲୁୟା! ଅତି ପ୍ରତ୍ୟୁଷରେ ଉତ୍ଥାପିତ ହୋଇଥିଲେ। ହାଲେଲୁୟା! ଆସନ୍ତୁ ଏକ ଛୋଟ କାଟ ଚିତ୍ରକୁ ଏଇଠାରେ ଉପସ୍ଥାପିତ କରିବା। ଅତି ପ୍ରଭାତରେ ଏହି ପରାଦେଶ ନାମକ ସ୍ଥାନରେ ଅନେକ ଦଳ ଲୋକ ଫାଇତା ଅବସ୍ଥାରେ ରହୁଥିଲେ। ସେମାନେ ବର୍ତ୍ତମାନ ସେ ସ୍ଥାନରେ ଆଉ ନାହାନ୍ତି। ତତ୍ପରେ ଆପଣମାନେ ବିଖ୍ୟାତ କ୍ୟାଥୋଲିକ ବନ୍ଧୁଗଣ ଯେଉଁମାନେ ସାଧୁମାନଙ୍କର ନିବେଦନ ବିଷୟ ଉପରେ ବିଶ୍ୱାସ କରନ୍ତି, ଆପଣମାନଙ୍କର ଉପାସନାଳୟରେ ଆପଣ ଜଣେ ସାଧୁଙ୍କ ସହିତ କଥାବାର୍ତ୍ତା କରୁଥାନ୍ତି, ତେବେ ସେହି ବ୍ୟକ୍ତି ଜଣକ ଜଣେ ପାପୀ ଅଟନ୍ତି। ସେ ନରକ ମଧ୍ୟରେ ଅଛନ୍ତି କିମ୍ବା ସେ ଦୂରବର୍ତ୍ତୀ ସ୍ଥାନ ରହି ନିଜ ବିଚାର ନିମନ୍ତେ ଅପେକ୍ଷା କରୁଛନ୍ତି। ମାତ୍ର ସେ ଯଦି ସାଧୁ ଥିଲେ ତେବେ ସେ ଈଶ୍ୱରଙ୍କ ମହିମାରେ ବାସ କରି ରହିଅଛନ୍ତି, ଆଉ ସେ କ୍ଷେତ୍ରରେ ସେ ଆଦୌ ଫେରି ଆସିପାରନ୍ତି ନାହିଁ। ତାହା ହିଁ ସତ୍ୟ କଥା, ମୁଁ ତାହାକୁ ପ୍ରମାଣ କରିଦେଇପାରେ। ବୃଷମାନଙ୍କର ରକ୍ତ ପାପକୁ ଆଦୌ ହରଣ କରିବ ନାହିଁ, ମାତ୍ର ଯୀଶୁଙ୍କ ରକ୍ତ ସକଳ ପାପକୁ ଉଚ୍ଛିନ୍ନ କରିଥିଲା। ଯେଉଁ ସ୍ଥାନରେ ପାରଦେଶ ଅଛି ସେହି ସ୍ଥାନକୁ ଯୀଶୁଙ୍କୁ ଆରୋହଣ କରିଥିବା ବିଷୟକୁ ମୁଁ ଦେଖିପାରେ। ସେହି ସ୍ଥାନରେ ପୂର୍ବଜ ଅବ୍ରାହମ, ଇସହାକ ଆଉ ଯାକୁବ ଅଛନ୍ତି। ପୁଣି ସେହି ସ୍ଥାନରେ ସାମୁଏଲ, ପୁଣି ତାଙ୍କ ଭଳି ଅନ୍ୟାନ୍ୟ ଭାବବାଦୀ ଗଣ ଥିଲେ। ତାଙ୍କୁ ଦ୍ୱାରରେ କରାଘାତ କରୁଥିବା ବିଷୟକୁ ମୁଁ ଦେଖିପାରୁଛି। ଆମେନ୍! ଆହେ, ମୁଁ ଏହାକୁ ଭଲ ପାଏ। ମୁଁ ଠିକ ସେହିପରି ଅବସ୍ଥାକୁ ପହଞ୍ଚିଛି, ଯେତେବେଳେ ଆତ୍ମିକମାନର ଭାବକୁ ଅନୁଭବ କରୁଛି। ମୁଁ ତାଙ୍କୁ ସେହି ଆରକୁ ଦେଖୁଥିବା ଲକ୍ଷ୍ୟ କରିପାରେ। ତାଙ୍କୁ ମୁଁ ଏପରି କହୁଥିବା ଶୁଣିପାରୁଛି, ସେଠାରେ କିଏ ଉପସ୍ଥିତ ଅଛି? ସେଠାରେ କିଏ ରହିଅଛି? ସେ କହିଥିଲେ, ମୁଁ କଥାବାର୍ତ୍ତା କରୁଥିବା ବ୍ୟକ୍ତିଟି ଅବ୍ରାହମ ଅଟେ। ସେ ଜଣକ କିଏ? ମୁଁ ଅବ୍ରାହମଙ୍କର ଏକ ବୀଜ ଅଟେ। ଆମେନ୍! ଅବ୍ରାହମଙ୍କୁ ଦ୍ୱାର ନିକଟକୁ ଆସିବାର ବିଷୟକୁ ମୁଁ ଦେଖିପାରେ। ଦ୍ୱାରକୁ ଖୋଲି ଦିଅନ୍ତି। ସେ କହିଲେ, ମୁଁ ଅବ୍ରାହମଙ୍କର ବୀଜ ଅଟେ। ଦାନିଏଲ କହିଥିଲେ, ସେଆଡ଼କୁ ଧ୍ୟାନ ଦିଅ, ସେହି ପଥର ଖଣ୍ଡିକତ ସେଠାରେ ଅଛି ଯାହାକୁ କଟା ହୋଇଥିବାର ମୁଁ ଦେଖିଥିଲି। ଲୋକମାନଙ୍କୁ ଏପରି କହୁଥିବାର ମୁଁ ଶୁଣିପାରେ। ସେ ସେଠାରେ ଉପସ୍ଥିତ ଅଛନ୍ତି, ମୁଁ ତାଙ୍କୁ ଦେଖିଅଛି। ତାଙ୍କ ପାଦ ତଳସ୍ଥ ଧୂଳି ପରି ବାଦଲ ଗୁଡାକ ଚଲାବୁଲା କରୁଛନ୍ତି। ଯେତେବେଳେ ବେଶ ଶାବକ ଗୁଡାକ ସେମାନେ କରତାଳି ଦେଲେ, ପତ୍ର ଗୁଡାକ ଆଉ ସକଳ ବସ୍ତୁ ଉଲ୍ଲସିତ ହେଲେ। ଓ ପରଦେଶରେ ସମ୍ପୂର୍ଣ୍ଣ ଭିନ୍ନ ଲୋକମାନଙ୍କୁ ମୁଁ ଦେଖିପାରେ। ତାଙ୍କ ପାଇଁ ଅପେକ୍ଷା କରୁଅଛି। ତାଙ୍କୁ ଏପରି କହିବା କଥାକୁ ମୁଁ ଶୁଣିପାରେ, ଆଗକୁ ବଢି ଆସ, ଜେରୁସାଲମରେ ଏହା ଏହା ପ୍ରଭାତର ଆଲୋକ ପ୍ରକାଶିତ ହେଉଛି। ଆମମାନଙ୍କୁ ଏହି ସ୍ଥାନରୁ ବାହାରି ଚାଲିଯିବାକୁ ହିଁ ଅଛି। ତୁମେମାନେ ଉର୍ଦ୍ଧ୍ୱ ଲୋକକୁ ଯାଉଛୁ, ଯେହେତୁ ତୁମମାନେ ବୃଷମାନଙ୍କର ଆଉ ଛାଗମାନଙ୍କ ରକ୍ତ ଉପରେ ନିର୍ଭର କରି ରହିଥିଲ। ଆମ୍ଭ ରକ୍ତର ସମୟାବଧି ଅପେକ୍ଷା କରୁଥିଲ, ତଥାପି ସେଠାରେ କାଲବରି ଉପରେ ମୋ ରକ୍ତ ପ୍ରବାହିତ ହୋଇଛି। ମୁଁ ଈଶ୍ୱରଙ୍କ ଦେହଧାରୀ ପୁତ୍ର ଅଟେ। ପାପର ସମସ୍ତ ଋଣ ପରିଶୋଧ ହୋଇସାରିଛି। ଆମମାନେ ଆପଣମାନଙ୍କ ରାସ୍ତା ପରକୁ ଚାଲି ଆସିଛୁ। ହାଲେଲୁୟା! ଈଶ୍ୱରଙ୍କର ମହିମା ହେଉ। ଅବ୍ରାହମ ସାରାଙ୍କୁ କୁଣ୍ଢାଇ ଧରିଥିବା ଦୃଶ୍ୟଟିକୁ ମୁଁ ଦେଖିପାରେ। ପୁଣି ସେହି ସ୍ଥାନରେ ଆରକୁ ସେମାନେ ଅକ୍ଲେଶ ଆସିଥିଲେ, ବାହାରି ଆସିଥିଲେ। ମାଥିଉ 27 ଅଧ୍ୟାୟରେ ସେ ଯେତେବେଳେ ବାହାରି ଆସିଥିଲେ, ତତ୍ପରେ ସେମାନଙ୍କୁ ଜେରୁସାଲମର ପାର୍ଶ୍ୱବର୍ତ୍ତୀ ଇଲାକାରେ କିଛି ସମୟ ପାଇଁ ରହିଯିବା ବିଷୟକୁ କହୁଥିବା ମୁଁ ଶୁଣିଲିବି। ତତ୍ପରେ ସର୍ବପ୍ରଥମ ବିଷୟକୁ ଆପଣମାନେ ତ ଜାଣନ୍ତି, କେଓଫାଙ୍କୁ ପୁଣି ତାଙ୍କ ସମୟ ଅନ୍ୟାନ୍ୟ ମାନଙ୍କୁ ରାସ୍ତାରେ ଠିଆ ହୋଇ ଏପରି କଥାବାର୍ତ୍ତା କରୁଥିବା ବିଷୟକୁ ମୁଁ ଦେଖିପାରେ। କହୁଛନ୍ତି, ସେ ବ୍ୟକ୍ତି ଜଣକ ଜୀବିତ ହୋଇଥିଲେ ସେପରି ଧରଣ କଥା ସେମାନେ ମୋତେ କହିଥାନ୍ତି। କହନ୍ତି, ସେଠାରେ ଯାଉଥିବା ବ୍ୟକ୍ତିଟିଏ ଅଟନ୍ତି, ସେଇ ଯୁବତୀଟି ସେଇ ଯୁବକଟି ସେପରି ଅଟନ୍ତି, ସେମାନେ କିଏ? ଆଉ କଦାପି ବୃଦ୍ଧାବସ୍ଥାର ଅବସ୍ଥା ନାହିଁ, ଯଦି ସେମାନେ ଅବ୍ରାହମ ଓ ସାରା ଉଭୟ ଥିଲେ। ପୁଣି ସେମାନେ ଉଭୟ ଯାଇଥିଲେ, ସେମାନେ ଚାହିଁଥିଲେ ସେଇ ଜଣେ ବ୍ୟକ୍ତି ଆମମାନଙ୍କୁ ଦେଖୁଛନ୍ତି। ସେ କାନ୍ଥ ମଧ୍ୟରେ ଯେପରି ଭାବରେ ଉଭା ହୋଇଥିଲେ, ଠିକ ସେହିପରି ଭାବରେ ସେମାନେ ଉଭୟ ଯାଇପାରିଥିଲେ, ସେହି ସମାନ ଧରଣର ଏକ ଶରୀର। ହାଲେଲୁୟା! ଯଥୋଚିତ ବିଷୟ। ଏହି ସ୍ଥାନ ଭାବବାଦୀଗଣ ପୁଣି ଅନ୍ୟାନ୍ୟ ସାଧୁଗଣ ଅଛନ୍ତି, ଚତୁଃପାର୍ଶ୍ୱକୁ ଘୁରି ବୁଲୁଛନ୍ତି, ସହରର ଚାରିପାଖକୁ ଭୁଲି ଦେଖୁଛନ୍ତି। ପୁଣି ଯୀଶୁ ତା ଉପରକୁ ଅକ୍ଲେଶରେ ଅଗ୍ରସର କରିଥିଲେ, କିମ୍ବା ତାହାଗଣଙ୍କର ଚନ୍ଦ୍ରର ବାଦଲ ଗୁଡାକର ଉର୍ଦ୍ଧ୍ୱକୁ ଆରୋହଣ କରିଥିଲେ ଓ ବନ୍ଦୀଗଣକୁ ମୁକ୍ତ କରି ମନୁଷ୍ୟମାନଙ୍କୁ ବିଭିନ୍ନ ପ୍ରକାର ବରଦାନ
ପ୍ରଦାନ କରିଥିଲେ। ଯୀଶୁ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ଆଜି ଭୂମିଷ୍ଠ ପିତାକୁ ଆରୋହଣ କରିଛନ୍ତି। ପୁଣି ତାଙ୍କ ସମସ୍ତ ଶତ୍ରୁ ତାଙ୍କ ପାଦ ତଳେ ଅବନତ ନ ହେବା ପର୍ଯ୍ୟନ୍ତ ସେଠାରେ ଉପବେଶନ କରିଛନ୍ତି। ପୁଣି ଆଜିକାଲି ହେ ମୋର ଖ୍ରୀଷ୍ଟିଆନ ବନ୍ଧୁଗଣ, ପିତାତ୍ମା ଗୁଡାକ ପ୍ରତି କ୍ଷେତ୍ର ଯେତେବେଳେ କାର୍ଯ୍ୟରତ ଅଟନ୍ତି, ଆଉ ଅପରପକ୍ଷରେ ଈଶ୍ୱରଙ୍କ ଆତ୍ମା ସୁଦ୍ଧା ସମୁଚିତ ରୂପେ କାର୍ଯ୍ୟ କରୁଛନ୍ତି, ପ୍ରତିଟି ଥର ଏହାକୁ ବିରୋଧ କରିବା ପାଇଁ ତାହା କରୁଛନ୍ତି। ହାଲେଲୁୟା, ଆପଣମାନଙ୍କ ସ୍ଥିତି ତଦ୍ରୁପ। ସମ୍ବାଦପତ୍ର ଗୁଡାକ, ପୁଣି ଡାଇଜେଷ୍ଟ ଗୁଡାକ, ପୁଣି ଅନ୍ୟ ସକଳ ମାଧ୍ୟମ ଏହାକୁ ଘୋଷଣା କରୁଛନ୍ତି। ସେମାନେ ଏହାକୁ ଏକ ଲୟରେ ଦେଖୁଛନ୍ତି। ଏହା ଯେ କିପରି ଧରଣ ଏକ ବିଷୟ ସେ କଥାକୁ ସେମାନେ ବୁଝିପାରନ୍ତି ନାହିଁ। ଏହା କିପରି ଧରଣ ବିଷୟ, ଯେଉଁ ଅମର ସମୟଟି ଅତି ଶୀଘ୍ର ଆସୁଅଛି, ସେହି ଶ୍ରେଷ୍ଠ ଅମର ନିମନ୍ତେ ଏହା ଏକ ପୂର୍ବଭାସ ସୂଚନା ମାତ୍ର। ଈଶ୍ୱର ଆଉ ଶୈତାନ ମଧ୍ୟରେ ରହିଥିବା ଅମର ସୂଚନା, ଈଶ୍ୱରଙ୍କ ପକ୍ଷଭୁକ୍ତ ହେଉନ୍ତୁ, ତତ୍ପରେ ନିଜ ହୃଦୟରେ ନ୍ୟାୟବନ୍ତ ହେଉନ୍ତୁ, ଆମେନ୍। ଏଠାରେ କିଛି ଦିନ ପୂର୍ବେ ମୁଁ ଟୋରେଣ୍ଟୋରେ ଥିଲି, ଯାହାକି ଓହାଇଓରେ ଅବସ୍ଥିତ। ସେହି ସ୍ଥାନରେ ଉପାସନା ଚଳାଉଥିଲି। ମୁଁ ଶେଷ କରିବାକୁ ଯାଉଛି। ପ୍ରେତାତ୍ମା ଗୁଡାକ ସମ୍ବନ୍ଧରେ ମୁଁ ଯେ କଣ ଅର୍ଥ କରେ ତାହାକୁ ଆପଣମାନେ ବୁଝନ୍ତି କି? ସେଗୁଡାକ କାର୍ଯ୍ୟ କରୁଥାନ୍ତି, ସେମାନେ ବହୁତ ଧର୍ମ ପ୍ରାଣ ଅଟନ୍ତି, ଠିକ ଧାର୍ମିକଙ୍କ ପରି। ଆରେ ହେ, ସେମାନେ ପ୍ରତ୍ୟେକ ରବିବାର ଦିନ ଉପାସନାକୁ ଯାଆନ୍ତି, ପ୍ରେତମାନଙ୍କର ଧର୍ମମତକୁ ଦୋହରାନ୍ତି, ପୁଣି ଆରାଧନାର ଗୀତ ଗୁଡାକୁ ଗାଆନ୍ତି। ଆରେ ବା, ସେମାନେ ଯେପରି ହୋଇପାରନ୍ତି ତଦ୍ରୁପତି ଧର୍ମ ପ୍ରାଣ ଅଟନ୍ତି। ଭାଇ ବ୍ରହ୍ମ, ଆପଣ ଥରେ ଅର୍ଥ କରି କହନ୍ତି କି ତାହା ହିଁ ସତ୍ୟ କଥା, ଯାହା ଯୀଶୁଙ୍କୁ କୃଷରେ ଟଙ୍ଗାଇଥିଲା। ଆଉ ଯୀଶୁ କହିଥିଲେ, ତୁମମାନେ ତୁମମାନ ପିତା ଶୈତାନ ଠାରୁ ଉତ୍ପନ୍ନ। ପୁଣି ସେମାନଙ୍କ ମଧ୍ୟରୁ କେତେକ ପରି କହନ୍ତି, ଆରେ ବା, ରୁଷିଆ ଏକ ଖ୍ରୀଷ୍ଟାଣୀ ଦେଶ, ମାତ୍ର ତାହା ଆଦୌ ନୁହେଁ। ଖ୍ରୀଷ୍ଟାଣୀ ଜଣଙ୍କ ଏପରି ଆତ୍ମିକ ମାନ ହୋଇ ପରିଚିତ ହେବାକୁ ଯାଉଛି, ଯଦି ସମ୍ଭବ ହୁଏ ତେବେ ମନ୍ତମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବ। ମନେ ରଖିଥାନ୍ତୁ, ଈଶ୍ୱର ଆପଣଙ୍କ ଭକ୍ତ ଜଣଙ୍କୁ ଅପସାରି ନିଅନ୍ତି ସତ, ମାତ୍ର ତାଙ୍କ ଆତ୍ମାକୁ ଆଦୌ ଅପସରଣ କରନ୍ତି ନାହିଁ। ଶୈତାନ ସୁଦ୍ଧା ତାହାର ଲୋକକୁ ନେଇଯାଏ ସତ, ମାତ୍ର ତାହାର ଆତ୍ମାକୁ ଆଦୌ ନିଏ ନାହିଁ। ପୁଣି ସେମାନଙ୍କ ସ୍ଥିତି ଏଇଠାରେ ରହିଛି, ନିଜର ବାଛି ନିଅନ୍ତୁ। ମୁଁ ତ କେବଳ ସତ୍ୟ କହିବା ନିମନ୍ତେ ଦାୟୀ ଅଟେ। ପ୍ରେତାତ୍ମା ଗୁଡାକ କାର୍ଯ୍ୟରତ ଅଟନ୍ତି। ଗତକାଲି ମୁଁ ଏକ ଶାରୀରିକ ତତ୍ତ୍ୱ ଉପରେ ଏହାକୁ ଆଧାରିତ କରିଥିଲି, ଆଜି ମୁଁ ଆପଣମାନଙ୍କୁ ଆତ୍ମିକ ତତ୍ତ୍ୱ ଉପରେ ପ୍ରଦର୍ଶନ କରୁଛି। ଯେଉଁ କ୍ଷେତ୍ରରେ ସେମାନେ ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅବସ୍ଥାନ କରିଛନ୍ତି, ଯେଉଁ ସ୍ଥାନରେ ସେମାନେ ବାହାରେ ଦୂରେଇ ହୋଇ ରହିଛନ୍ତି, କର୍କଟ ରୋଗ ନାମରେ ପରିଚିତ ଅଟନ୍ତି, ଆଉ ସେଗୁଡାକ ଏହା ତାହା ପୁଣି ଅନ୍ୟାନ୍ୟ ଅନେକ ଗୁଡ଼ିଏ ନାମରେ ପରିଚିତ ହୁଅନ୍ତି, ତଥାପି ବାଇବଲ ସାହାଯ୍ୟରେ ମୁଁ ଆପଣମାନଙ୍କୁ ପ୍ରମାଣିତ କରି କହିଛି ଯେ ସେଗୁଡ଼ିକ ସମସ୍ତେ ଶୈତାନ ଅଟନ୍ତି। ତତ୍ପରେ ଆଜି ଏହି କ୍ଷେତ୍ରରେ ସେଗୁଡ଼ାକ ଏହି ସ୍ଥାନରେ ପୁନଶ୍ଚ ଆଧ୍ୟାତ୍ମିକ ସ୍ତର ମଧ୍ୟରେ ଅବସ୍ଥାପିତ ଅଟନ୍ତି, ଅତିଶୟ ଆତ୍ମିକ ମନା ଓ ଅତ୍ୟନ୍ତ ଧର୍ମପରାୟଣ ଅଟନ୍ତି। ହେ ଭାଇ, ଆପଣ ଯଦି ଆରମ୍ଭ କରିବେ ପୁଣି ବିଚାର କରିବେ, କହିନ ସେ ଏହାର ସବୁଠାରୁ ଆରମ୍ଭ ବିଷୟ ଅଟେ। ସେ ଜଣେ ଅତି ଧର୍ମପ୍ରାଣ ବ୍ୟକ୍ତି ଥିଲା। ଏସୋ, ସେ ମଧ୍ୟ ଜଣେ ଅତି ଧାର୍ମିକ ବ୍ୟକ୍ତି ଥିଲା। ଜିହୁଦା ମଧ୍ୟ ଜଣେ ଅତି ଧାର୍ମିକ ବ୍ୟକ୍ତି ଥିଲା। ଏହା ଏକ ଧର୍ମ ଅଟେ, ଏହା ଜଗତରୁ ବାହାରେ ନାହିଁ, ଏହା ଠିକ ବିଭିନ୍ନ ପଦପଦବୀ ମଧ୍ୟରେ ଅବସ୍ଥିତ। ତାହାକୁ ଲକ୍ଷ୍ୟ କରନ୍ତୁ, ତାହା ପ୍ରେତ ଶାସ୍ତ୍ର ଅଟେ। ହୋଇପାରେ କିଛି ଦିନ ଉତ୍ତାରେ କୌଣସି ଏକ ଦିନ ମୁଁ ଏହା ଉପରେ କିଛିଟା ଅଧିକ ବିଷୟ କହିପାରେ। ଆମମାନଙ୍କ ବିଳମ୍ବ ଘଟୁଛି, କାହାରିକୁ ଦୋଷୀ ନ କରନ୍ତୁ, ପ୍ରତ୍ୟେକଙ୍କୁ ସ୍ନେହ କରନ୍ତୁ। ଯଦି ନିଜର ଅନ୍ତକରଣରୁ ଆପଣ ସ୍ନେହ କରି ନ ପାରନ୍ତି, ତେବେ ଖ୍ରୀଷ୍ଟ ଆପଣଙ୍କ ସହିତ ନାହାନ୍ତି। ଓହାଇଓର ଟୋଲେଡୋରେ ଗୋଟିଏ ଛୋଟ ଭୋଜନାଳୟକୁ ମୁଁ ଯାଇଥିଲି। ଗୋଟିଏ ସ୍ଥାନରେ ବସି ମୁଁ ଭୋଜନ କରୁଥିଲି, ଏକ ଡୁଙ୍କାର ନାମକ ଅତି ସୁନ୍ଦର ସ୍ଥାନରେ ବସିଥିଲି। ସେମାନେ ଅତି ସୁନ୍ଦର ଚମତ୍କାର ଥିଲେ। ସନ୍ଡେ ସ୍କୁଲ ଯିବା ପାଇଁ ସେଦିନ ଅପରାହ୍ନ ସମୟରେ ସେମାନେ ଭୋଜନାଳୟକୁ ବନ୍ଦ ରଖିଥିଲେ। ପୁଣି ସେମାନେ ଯେପରି କରିଥିଲେ, ମୋତେ ରାସ୍ତାର ଆଡ଼କୁ ଯିବାକୁ ପଡ଼ିଥିଲା। ଏକ ଛୋଟ ଜାଗତିକ ସ୍ଥାନରେ ତାହା ଥିଲା, ପୁଣି ତା ଭିତରକୁ ମୁଁ ପଶିଯାଇଥିଲି। ଆଉ ଓହାଇଓରେ ଜୁଆ ଖେଳିବା ଯେ ଅପରାଧ ଅଟେ ସେ କଥା ମୁଁ ଜାଣେ। ସେଠାରେ ଜଣେ ରାଜକୀୟ ପୋଲିସ କର୍ମଚାରୀ ଜଣେ ଝିଅକୁ କୁଣ୍ଢା ଧରି ଠିଆ ହୋଇଥିଲା, ତାହାର କୋଳ ମଧ୍ୟରେ ତାହାର ହାତଟି ଝୁଲୁଥିଲା, ଏକ ଅପସନ୍ଦିଆ ଖେଳକୁ ଖେଳୁଥିଲା। ଆମ ରାଜ୍ୟ ଗୁଡାକର ପୁଣି ଆମ ରାଷ୍ଟ୍ରର ଅନୁଶାସନ ପୁରାପୁରି ନଷ୍ଟ ଭ୍ରଷ୍ଟ ହୋଇସାରିଛି, ଅତି ଦୁଃଖଦାୟୀ ବିଷୟ। ଖ୍ରୀଷ୍ଟ ରୂପୀ କଠିନ ପଥରଙ୍କ ଉପରେ ମୁଁ ଭରସା ରଖେ, ତାପରେ ମୁଁ ଠିଆ ହୋଇଥାଏ। ଅନ୍ୟାନ୍ୟ ସକଳ କ୍ଷେତ୍ର ବାଲିରେ ଭରପୁର ଅଟେ, କୌଣସି ସ୍ଥାନଟିଏ ବାଦ ପଡ଼ି ନାହିଁ, ତାହା ସତ୍ୟ କଥା। ସେଆଡ଼କୁ ମୁଁ ଫେରି ଦେଖିଥିଲି, ଆଉ ସେହି ସ୍ଥାନରେ କେଜଣେ ସୁନ୍ଦରୀ ଯୁବତୀ ଝିଅ ଉପସ୍ଥିତ ଥିଲା। ହୋଇପାରେ ତାହାର କିଶୋର ଅବସ୍ଥାକୁ ସେ ପହଞ୍ଚି ସାରିଥିଲା, 18 କିମ୍ବା 19 ବର୍ଷ ବୟସ୍କା ଥିଲା। ଆଉ ସେମାନେ କଣ କରୁଥିଲେ? ସେମାନେ ସେଠାରେ ସେହି ବାଳକ ଗୁଡାକ ମେଜର ଚାରିଦିନକୁ ବସିଥିଲେ, ତାହା ଅତି ଭୟଙ୍କର ଦୃଶ୍ୟ ଥିଲା। ସେହି ସ୍ଥାନରେ ଯାଇ ବସି ପଡ଼ିଥିଲି, ଆଉ ମୋର ଆଶ୍ଚର୍ଯ୍ୟ କାମ ଏପରି ଥିଲା, ଏହି ସ୍ଥାନର ବସିଥିବା ସେହି ଜଣିକା ନାରୀ ମୋ ପାଖକୁ ଆସିଥିଲେ, ଆଉ ପଚାରିଥିଲେ, ଆପଣଙ୍କୁ 24 ଖଣ୍ଡେ ଆବଶ୍ୟକ ରହିଛି କି? ମୁଁ କହିଛି ଧନ୍ୟବାଦ,
ମୁଁ ମୋର ପ୍ରାତଃଭୋଜନ ଆବଶ୍ୟକ ରହିଛି। ଖଣ୍ଡେ ଚୌକିରେ ବସିଥିବା ଅବସ୍ଥାରେ ସେଠାରେ ଜଣେ ବୃଦ୍ଧା ନାରୀ ବସିଥିଲେ। ମୋର ମାଙ୍କ ପରି ଜଣେ ବୃଦ୍ଧା ଆସିଥିଲେ, 55-56 ବର୍ଷ ବୟସ୍କ ଥିଲେ। ପୁଲିସ ସେମାନେ ଯେ ପ୍ରକାର ଧରଣର ଛୋଟ ପୋଷାକ ପିନ୍ଧିଥିଲେ, ଏହି ବୃଦ୍ଧା ଜଣକ ଠିକ ସେହିପରି ଜଣେ ଏକ ଜଘନ୍ୟ ପୋଷାକକୁ ପରିଧାନ କରିଥିଲେ। ଏହା ଯେ ଖଣ୍ଡେ ଥଣ୍ଡା ବସ୍ତ୍ର ଅଟେ ଏପରି ସେମାନେ ଦାବି କରନ୍ତି। ବିଜ୍ଞାନ କହିଥାଏ ତୁମେ ଜଣେ ପାଗଳ ଅଟ। ନିଶ୍ଚିତ ରୂପେ ଏହା ତାହା ନୁହେଁ। ତୁମ୍ଭେମାନେ ତ ନିଜର ଉଲ୍ଲଙ୍ଘତାକୁ ପ୍ରଦର୍ଶନ କରିବା ନିମନ୍ତେ ଇଚ୍ଛା କରିଥାଅ। ଏହା ଏକ ଲଜ୍ଜାକର ବିଷୟ, ଏକ ଅପମାନଜନକ ଆଚରଣ ଅଟେ। ଜଣେ ଭଦ୍ର ମହିଳା ସେପରି ଧରଣର ବସ୍ତ୍ରକୁ ଆଦୌ ପିନ୍ଧିବେ ନାହିଁ। ଜଣେ ସାଧାରଣ ନାରୀ ତାହାକୁ ପିନ୍ଧି ପାରନ୍ତି, ମାତ୍ର ଜଣେ ଭଦ୍ର ମହିଳା ତାହାକୁ ଆଦୌ ପିନ୍ଧିବେ ନାହିଁ। ଆଉ ତତ୍ପରେ ସେହି ହେତୁ ସେମାନେ ସେହି ସ୍ଥାନରେ ସେପରି ଭାବରେ ବସି ରହିଥିଲେ, ତାଙ୍କ ଦୁର୍ବଳ ଶରୀର କୋମଳ ପଡ଼ିଯାଇଥିଲା। ସେ ତାଙ୍କ ଉଠରେ କମଳ ରଙ୍ଗର ଏକ ପ୍ରକାର ଦବଣକୁ ଲଗାଇ ରଙ୍ଗ ବିରଙ୍ଗିତ ରଖିଥିଲେ, କିମ୍ବା ତାହାକୁ ଆପଣମାନେ ଅନ୍ୟ ଯାହା କିଛି କହି ବୁଝିପାରନ୍ତି। ଆଉ ଜଣେ ପୁରୁଷର ନ୍ୟାୟ ଛୋଟ ଛୋଟ କେଶକୁ ରଖିଥିଲେ, ତାହା ପ୍ରତିଟି କ୍ଷେତ୍ରରୁ ତାଙ୍କୁ ଅତି କୃପା କରୁଥିଲା। ତାହା ଯାହାକି ବାଇବଲ କହିଛି, ଯାହା ଅପମାନଜନକ ବିଷୟ ଅଟେ। ଜଣେ ଭଦ୍ର ନାରୀ ସେ ପ୍ରକାର ଆଦର ପିନ୍ଧି ସାଜି ନଥାନ୍ତି, ପୁଣି ନାରୀ ତାହା ଜଣେ ପୁରୁଷ କରନ୍ତି। ବାଇବଲ ଏପରି ଦୃଢ଼ତାର ସହିତ କହିଥାଏ ଯେ ଜଣେ ନାରୀ ଆପଣ କେଶକୁ ଯଦି କାଟି ପକାନ୍ତି, ତେବେ ପୁରୁଷ ଜଣଙ୍କୁ ସେ ନାରୀଙ୍କୁ ଛାଡ଼ପତ୍ର ଦେଇ ଆପଣ ଘରୁ ବାହାର କରିଦେବା ପୂର୍ଣ୍ଣ ଅଧିକାର ରହିଛି, କାରଣ ସେ ଆପଣ ସ୍ୱାମୀଙ୍କୁ ସେ ବିଶ୍ୱାସପାତ ହୋଇନାହାନ୍ତି। ଆମମାନଙ୍କୁ ବସି ପଡ଼ିବାକୁ ଅଛି, ପୁଣି ଏହି ଦିନମାନଙ୍କ ମଧ୍ୟରେ କୌଣସି ଏକ ଦିନ ଆମମାନଙ୍କୁ ବାଇବଲରୁ ତା ଉପରେ ପ୍ରଚାର କରି କହିବାକୁ ହିଁ ଅଛି। ଏପରି ବାଇବଲରେ କୁହାଯାଇଅଛି, ସେ ଆପଣ କେଶ ଯଦି କାଟି ଛୋଟ ଛୋଟ କରନ୍ତି, ତେବେ ସେ ଆପଣ ପତିଙ୍କର ଅବମାନନା କରନ୍ତି। ତେଣୁ ସେ ଯଦି ଅପମାନଜନକ ଅଟନ୍ତି, ସେ ତାଙ୍କୁ ନିଶ୍ଚିତ ରୂପେ ବାହାର କରିଦେବା ଉଚିତ। ଆପଣ ଅନ୍ୟ ଜଣେ ଝିଅକୁ ବାହା ହୋଇପାରନ୍ତି ନାହିଁ, ଏହା ସତ, କିନ୍ତୁ ଆପଣ ତାଙ୍କୁ ଯେପରି ସ୍ତ୍ରୀଙ୍କୁ ଛାଡ଼ି ଦେଇପାରନ୍ତି। ସଂଘାତି ହେ ବାଳକ, ତାହା ଅତି କଷ୍ଟକର ବ୍ୟାପାର ହେବାକୁ ଯାଉଛି, ତାକୁ ମୁଁ ମଧ୍ୟ ଅନୁଭବ କରେ, ମାତ୍ର ତାହା ହିଁ ନିରାଟ ସତ୍ୟ କଥା ଅଟେ। ଓହୋ, ହୋଇ ଆସୁଥିଲା, ତାହାକୁ ପବିତ୍ର ଆତ୍ମାଙ୍କ ଅଧିକାର ମଧ୍ୟରେ ଆମେ ଲାଭ କରିଥିଲୁ, ମାତ୍ର ବାଧାର କାରଣକୁ ଆମେ ହତାହତ କରିଥିଲୁ। ବୃଦ୍ଧ ଭାଇ ଜଣଙ୍କ ପରି କହି ଆସୁଥିଲେ, ଆମମାନେ ସକଳ ବାଧାର ବିଷୟକୁ ଦୂରେଇ ଦେଇଛୁ, ଆମେ ସକଳ ବାଧାର କାରଣକୁ ଦୂରେଇ ଦେଇଛୁ, ଆମେ ପାପ ସହିତ ବୁଝାମଣା କରିସାରିଛୁ, ଆମମାନେ ବାଧାର ସକଳ ବିଷୟକୁ ମୂଳପୋଛ କରିସାରିଛୁ। ମେଷ ଗୁଡାକ ବାହାରି ଖସି ପଳାଉଛନ୍ତି, ମାତ୍ର ଛେଳିଗୁଡାକ କିପରି ଭିତରକୁ ପଶି ଆସିପାରିଲେ? ଆପଣମାନେ ବାଧାର ସକଳ ପ୍ରତିବନ୍ଧକକୁ ଦୂରେଇ ଦେଲେ, କାରଣ ତାହାହିଁ ଥିଲା, ଆପଣମାନେ ବାଧାର ସକଳ ପ୍ରତିବନ୍ଧକକୁ ହତାହତ କଲେ। ଜଗତ ଆଉ ମଣ୍ଡଳୀ ପରସ୍ପର ସହିତ ମିଶିଗଲେ, ଠିକ ସେହିପରି ଭାବରେ ଯେପରିକି ମୟାବୀୟଗଣ ଆଉ ବାଲାମୀୟଗଣ ମିଶିଥିଲେ, ଆଉ ସେମାନେ ପରସ୍ପର ମଧ୍ୟରେ କିପରି ବିବାହ କରିଥିଲେ, ଆଜିକାଲିର ଅବସ୍ଥାଟି ଠିକ ସେହିପରି ଧରଣର ଅଟେ। ପୁଣି ମଣ୍ଡଳୀଟି ସମ୍ପୂର୍ଣ୍ଣ ଦୂଷିତ ହୋଇସାରିଛି, ଆଉ ପେଣ୍ଟିକୋଷ୍ଟାଲ ଯୁଗଟି ଏହି ଲାଓଦିକିଆ ଯୁଗ ଅଟେ, ଯାହାକି ଈଶତୁଷ୍ଣ ହୋଇସାରିଛି, ତେଣୁ ଈଶ୍ୱରଙ୍କ ମୁଖରୁ ଉଦ୍ଗାର ହୋଇସାରିଛି। ତତ୍ପରେ ଏକ ସମୂହ ଦଳରୁ ଈଶ୍ୱର ଆପଣ ଅବଶିଷ୍ଟାଂଶ ମାନଙ୍କୁ ଆହ୍ୱାନ କରନ୍ତି, ସେମାନଙ୍କୁ ଗୃହକୁ ଘେନି ଯାଆନ୍ତି। ତାହା ପ୍ରକୃତ ସତ୍ୟ କଥା, ତା ପ୍ରକୃତରେ ପୁନରୁତ୍ଥାନ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ଆଉ ସେହି ସ୍ଥାନ ସେ ବସିଥିଲେ, ସିଙ୍ଗାର ତାଙ୍କ ମୁଖମଣ୍ଡଳରେ ଚାରିଆଡେ ଲାଗିଥିଲା, ପୁଣି ତାହା ସବୁଆଡେ ସେପରି ଲାଗି ରହିଥିଲା। ପୁଣି ତାଙ୍କ ଚକ୍ଷୁଦୟର ପତାରେ ସେ କଳା ରଙ୍ଗର ଆବରଣ ଲଗାଇଥିଲେ, ପୁଣି ସେ ଝାଳରେ ବୁଡ଼ି ରହିଥିଲେ, ତା ତଳକୁ ଖସି ପଡୁଥିଲା। ପୁଣି ସେ ବୃଦ୍ଧ ନାରୀଙ୍କର ସମ୍ଭବତଃ ନାତି ନାତୁଣୀ ଥାଇପାରନ୍ତି। ସେଠାରେ ସେ ଦୁଇଜଣ ବୃଦ୍ଧ ବ୍ୟକ୍ତି ସେ ବସିଥିଲେ, ସେମାନଙ୍କ ମଧ୍ୟ ଜଣେ ଥରେ ଖଣ୍ଡେ ପୁରୁଣା ସାଲ ଘୋଡ଼ାଇ ହୋଇଥିଲେ, ପୁଣି ତାହା ଜୁନ୍ ମାସ ଘଟଣା ହୋଇଥିଲେ ସୁଦ୍ଧା ଯେପରି ସେଠାରେ ବସିଥିଲେ। ତତ୍ପରେ ସେ ଉଠି ପଡ଼ିଥିଲେ, ମଦ୍ୟପାନ କରୁଥିଲେ, ସେ ପ୍ରକୃତରେ ମଦ୍ୟପାନ କରୁଥିଲେ, ପୁଣି ସେ ଚାରିଆଡକୁ ଅନାଉଥିଲେ। ମୁଁ ଚିନ୍ତା କରି କହିଥିଲି, ହେ ଈଶ୍ୱର, ହେ ଈଶ୍ୱର, ଆପଣ ମ୍ୟାପ୍ ଉପରୁ ଏହିସବୁ କଦର୍ଯ୍ୟ ବିଷୟକୁ କାହିଁକି ଲୋପ କରିଦେଉ ନାହାନ୍ତି? ଆପଣ ସେପରି କାହିଁକି କରନ୍ତି ନାହିଁ? ମୋର ସାନ ଝିଅ ଚରଣ, ମୋର ସାନ ଝିଅ ତାରା, ମୋର ଛୋଟ ଝିଅ ଏବେକାକୁ ଏଇ ଯୁଗ ମଧ୍ୟରେ ଥାଇ ଅବଶ୍ୟ ବଢ଼ିବାକୁ ଅଛି, ତେଣୁ ସେପରି ଧରଣର କୁ ଅଭ୍ୟାସକୁ ଚରଣଙ୍କୁ ସୁଦ୍ଧା ସାମ୍ନା କରିବାକୁ ଅଛି କି? ମୁଁ ଚିନ୍ତା କଲି, ଏହି ପାର୍କ ମଧ୍ୟକୁ ପୁଣି ସେହିସବୁ ଜଘନ୍ୟ କାର୍ଯ୍ୟକଳାପ ଯାହାକି ତନ୍ମଧ୍ୟରେ ହେଉଛି ସେଗୁଡାକୁ ଚାହିଁ ଦେଖନ୍ତୁ। ମୁଁ ବିଚାର କରି କହିଥିଲି, ହେ ଈଶ୍ୱର, ଆହେ, ତାହା ଯଦି ଆପଣଙ୍କ ଇଚ୍ଛା ଥିଲା, ତେବେ ଆପଣ ଯେ ସାରଣକୁ ନେଇଗଲେ, ସେଥିପାଇଁ ମୁଁ ଅତି ଆନନ୍ଦିତ ଅଟେ। ମୋର କୁନି ଝିଅ ଜୀବିକା ଆଉ ମୋର କୁନି ଝିଅ ସାରା ଯେପରି ଧରଣର ଆଚରଣ ମଧ୍ୟ ଦେଇ ସତରେ ବଢ଼ିଥାନ୍ତି କି, ଯାହାକି ପୁଣି ସେଇ ଲୋକଗୁଡାକ ସେମାନଙ୍କୁ ଡାକନ୍ତି, ଗୀତ ଟୋଲିରେ ଗୀତ ଗାଇବାକୁ ଡାକନ୍ତି, ପୁଣି ସେପରି ଅନେକ କିଛି। ଆଉ ମୁଁ ଚିନ୍ତା କଲି, ତାହା କ'ଣ ଲଜ୍ଜାଜନକ ନୁହେଁ? ପୁଣି ମୁଁ ବିଚାର କଲି, ହେ ପ୍ରଭୁ, ଆପଣଙ୍କ ଜଣେ ଧାର୍ମିକ ଓ ଜଣେ ପବିତ୍ର ବ୍ୟକ୍ତି ତାହାକୁ କିପରି ଭାବେ ସହିପାରେ? ଏପରି ଲାଗୁଛି ଯେପରି ଆପଣଙ୍କର ଧାର୍ମିକତା ରୂପି କ୍ରୋଧ ସେଠାରେ ପତିତ ହେବ, ପୁଣି ଏହି ସ୍ଥାନକୁ ତାହା ପୋଡ଼ି ପାଉଁଶ କରି ପକାଇବ। ତତ୍ପରେ ପରମେଶ୍ୱର ଏପରି କହୁଥିବା ବିଷୟକୁ ମୁଁ ଶୁଣିଥିଲି, ଏ ପାଖକୁ ଚାଲି ଆସ। ମୁଁ ଅନ୍ୟ ଏକ ସ୍ଥାନକୁ ଘୁଞ୍ଚି ଯାଇଥିଲି ଆଉ ସେ ମଧ୍ୟ ଦେଇ ଯେତେବେଳେ ଚାଲି ଯାଇଥିଲେ ମୁଁ ଜଣେ ଭିନ୍ନ ଧରଣର ବ୍ୟକ୍ତିର ଅନୁଭବକୁ ଲାଭ କରିଥିଲି। ତୁମେ କେଉଁ କାରଣ ବଶତଃ ତାଙ୍କୁ ଦୋଷୀ ବୋଲି କହୁଥିଲ? ମୁଁ କହିଥିଲି ସେ ଯେ କିପରି ସେମାନେ ବସିଛନ୍ତି ତାଙ୍କ ଆଡ଼କୁ ଚାହିଁ ଦେଖନ୍ତୁ, ପୁଣି ଏହି ସ୍ଥାନରେ ସେପରି ଅଟନ୍ତି। ମୁଁ ଦର୍ଶନଟି ଦେଖିଥିଲି, ଏହି ଏହି ପୃଥିବୀ ପରି ଅନ୍ୟ ଏକ ଗୋଲାକାର ପୃଥିବୀକୁ ମୁଁ ଦେଖିଥିଲି, ମାତ୍ର ଏହି ଅନ୍ୟ ପୃଥିବୀଟି ତାହାର ଚାରିପାଖକୁ ଘେରି ଏକ ମେଘଧନୁ ଥିଲା, ପୁଣି ତାହା ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଥିଲା ଯାହାକି ପରମେଶ୍ୱରଙ୍କ ମହାକୋପକୁ ପରିଶୋଧ କରିଥିଲା। ତାହା ଉପରେ ଆଉ ଏକ ଦୃଷ୍ଟି ରଖି ପାରିଲି ନାହିଁ। ସେ ତ ସେ ସକଳ ଧର୍ମତାର ବିଷୟକୁ ଠିକ ସେହି ସ୍ଥାନରେ ନାଶ କରନ୍ତି, କାରଣ ସେ ଏହିପରି କହିଥିଲେ, ଯେଉଁଦିନ ତୁମେ ତାହାକୁ ଖାଇବ ସେଇଦିନ ତୁମେ ଅବଶ୍ୟ ମରିବ, ତେଣୁ କହି ସେ ଏହାକୁ କରିବେ। ତତ୍ପରେ ମୁଁ ଏପରି ବିଚାର କଲି, ମୁଁ ସ୍ୱୟଂକୁ ଦେଖିଥିଲି, ଯଦ୍ୟପି ମୁଁ ତାହାକୁ ଆଦୌ କରିନଥିଲି, ମାତ୍ର ମୁଁ ଯେ ଜଣେ ପାପୀ, ଯେପରି ହେଉ ପଛେ ମୁଁ ଜଣେ ପାପୀ ଅଟେ। ପୁଣି ଆମମାନଙ୍କ ପ୍ରତି ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଏକ ନିବାରକ ରୂପେ କାର୍ଯ୍ୟ କରେ, ବୁଝନ୍ତି କି? ଅର୍ଥାତ୍ ମୁଁ ଯେତେବେଳେ ପାପ କରେ ମୋର ସକଳ ପାପ ତାଙ୍କୁ ଧକ୍କା ଦିଏ, ପୁଣି ତାଙ୍କର ବହୁମୂଲ୍ୟ ମସ୍ତକକୁ ବିରକ୍ତିରେ ଭରିଦିଏ। ତତ୍ପରେ ଲୋତକ ଆଉ ରକ୍ତ ତାଙ୍କ ଶରୀରରୁ ଧାରଧାର ବହି ବହୁତସାର ବିଷୟକୁ ମୁଁ ଦେଖିପାରେ। ହେ ପିତା, ତାହାକୁ କ୍ଷମା କରି ଦିଅନ୍ତୁ, ସେ ଯେ କଣ କରୁଅଛି ତାହା ସେ ଜାଣେ ନାହିଁ। ତତ୍ପରେ ମୁଁ ଅନ୍ୟ ଏକ ପାପକୁ କରୁଥିଲି ଆଉ ତାହା ମଧ୍ୟ ଆଘାତ ଦେଇଥିଲା, ପିତା ତାହାକୁ କ୍ଷମା କରିଦିଅ। ତତ୍ପରେ ଅନ୍ୟ ଏକ ପାପକୁ କରିଥିଲି, ତାହା ମଧ୍ୟ ଆଘାତ ଦେଇଥିଲା, ତଥାପି ସେ କହନ୍ତି, ପିତା ତାହାକୁ କ୍ଷମା କରିଦିଅ। ତାହା ଯଦି ତାଙ୍କୁ କଦାପି ଅତିକ୍ରମ କରି ସାରିଥିଲା ତେବେ ତ ମୁଁ ବିନଷ୍ଟ ହୋଇଥାନ୍ତି। ତତ୍ପରେ ଯଦି ମୁଁ ତାଙ୍କ ଅନୁଗ୍ରହକୁ ଆଦୌ ଗ୍ରହଣ କରିନଥାନ୍ତି, ପୁଣି ସମସ୍ତ ଦିନ ମୋର ପ୍ରାଣଟି କହିଲେ ଦୂରେଇ ରହି ସନ୍ତରଣ କରେ, ତେବେ ତ ମୁଁ ସମ୍ପୂର୍ଣ୍ଣ ରୂପେ ବିଚାରିତ ହୋଇସାରିଛି। ମୁଁ ଅସ୍ୱୀକାର କରିଛି, ଅନ୍ୟ କିଛି ବିଷୟ ନ ହୋଇ କେବଳ ମୋ ପାଇଁ ବିଚାର ବାକି ରହିଛି। ବିଚାରିତ ହେଲି, ମୁଁ ସମ୍ପୂର୍ଣ୍ଣ ରୂପେ ବିଚାରିତ ହୋଇସାରିଛି। ଈଶ୍ୱର କହିଥିଲେ, ଯେଉଁଦିନ ତୁମମାନେ ତହିଁରୁ ଭୋଜନ କରିବ ସେଇଦିନ ତୁମମାନେ ମରିବ, ତୁମମାନେ ନ୍ୟାୟରେ ବିଚାରିତ ହୋଇଅଛ। ଆଜି ଅପରାହ୍ନରେ ତାହା ବିଚାର ସିଂହାସନ ଅଟେ, ଖ୍ରୀଷ୍ଟଙ୍କ ପ୍ରତି ଆପଣଙ୍କର ଆଚରଣଟି ତାହା ହିଁ ଅଟେ। ତତ୍ପରେ ମୁଁ ଚିନ୍ତା କଲି, ହଁ ତାହା ହିଁ ସତ୍ୟ କଥା। ଏକଦା ମୁଁ ଦେଖିଥିଲି ଯେ ମୁଁ ତାଙ୍କ ପାଖକୁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲି, ସେଠାରେ ମୋର ପୁରାତନ ପୁସ୍ତକଟି ପଡ଼ିଥିବା ଦେଖିଥିଲି, ଜଣେ ପାପୀ ରୂପେ ମୋର ସବୁକିଛି ବିଷୟ କହିଲେ ଲିଖିତ ହୋଇ ରହିଥିଲା, ମୋର ପାପ ଦେହକୁ ଏହାକୁ କିପରି କରିଥିଲା ତାହାକୁ ମୁଁ ଦେଖିଥିଲି। ଆଉ ମୁଁ କହିଥିଲି, ହେ ପ୍ରଭୁ ମୋତେ କ୍ଷମା କରିଦେବେ କି? ତାଙ୍କର ପାର୍ଶ୍ୱ ଦେଶକୁ ନିଜ ହାତ ନେଇ ରଖିଥିଲି, ତାଙ୍କ ପାର୍ଶ୍ୱ ଦେଶକୁ ନିଜ ହାତ ନେଇ ରଖିଥିଲେ, ତହିଁରୁ କିଛି ରକ୍ତ କାଢି ଆଣିଥିଲେ, ତଦ୍ୱାରା ଉପର ଦିଶାରେ ଦେଖିଥିଲେ ଆଉ କହିଥିଲେ କ୍ଷମା କରାଗଲା, କ୍ଷମାର ସାଗର ମଧ୍ୟକୁ ତାହା ପକାଇ ଦିଆଗଲା, ଯେପରି ସେଗୁଡ଼ାକ ଆଉ ସ୍ମରଣ ନ ଆସେ, ତାହା ସବୁଦିନ ପାଇଁ ଅପସରି ଯାଇଥିଲା। ସେ କହିଥିଲେ, ମୁଁ ତ ତୁମକୁ ସମ୍ପୂର୍ଣ୍ଣ ରୂପେ କ୍ଷମା କରିସାରିଛି, ମାତ୍ର ତୁମେ ତାହାକୁ ଦୋଷୀ କରୁଅଛ, ତାହା ମୋର ବିଚାରଧାରାକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଥିଲା। ମୁଁ କହିଥିଲି, ହେ ପ୍ରଭୁ ଅନୁଗ୍ରହ କରନ୍ତୁ। ସେଥିରୁ ବାହାରି ଆସିବା ଉତ୍ତାରେ ମୁଁ ସେ ସ୍ଥାନକୁ ଚାଲି ଆସିଥିଲି, ପୁଣି ବସି ପଡ଼ିଥିଲି। ମୁଁ ତାପରେ ପଚାରି କହିଥିଲି, ମାତାଜୀ ଆପଣ କିପରି ଅଛନ୍ତି? ସେ କହିଲେ, ଓହୋ ହ୍ୟାଲୋ। ମୁଁ କହିଥିଲି, ଆପଣ ମୋତେ ଯଦି କ୍ଷମା କରନ୍ତି, ମୁଁ କହିଥିଲି ମୁଁ ଆଚାର୍ଯ୍ୟ ବ୍ରହ୍ମ ଜଣେ ସେବକ ଅଟେ। ସେ କହିଥିଲେ, ଓହୋ ମୋତେ କ୍ଷମା କରନ୍ତୁ, ମୋତେ କ୍ଷମା କରନ୍ତୁ, ଆଚାର୍ଯ୍ୟ ବ୍ରହ୍ମ ମୋତେ କ୍ଷମା କରନ୍ତୁ। ମୁଁ କହିଥିଲି, ମହାଶୟା ମୁଁ ତାଙ୍କୁ ସମ୍ପୂର୍ଣ୍ଣ କାହାଣୀଟି କହିଥିଲି। ମୁଁ କହିଥିଲି ମୁଁ ସେଠାରେ ଠିଆ ହୋଇଥିଲି ଆଉ ମୁଁ ଆପଣଙ୍କୁ ଦୋଷୀ କରୁଥିଲି, ପୁଣି ବିଚାର କରୁଥିଲି କିପରି ସାଂଘାତିକ ଧରଣ ବିଷୟ ହୋଇପାରେ ଆପଣଙ୍କର ସନ୍ତାନ ସନ୍ତି ଥାଇପାରନ୍ତି। ସେ କହିଥିଲେ, ମୋର ଅଛନ୍ତି। ମୁଁ ତାଙ୍କୁ ପଚାରି କହିଥିଲି, ଭୁଲ ରାସ୍ତାକୁ ଯିବା ନିମନ୍ତେ ସେ ବିଷୟଟି କଣ ଯାହାକି ଆପଣ ବାଧ୍ୟ କରିଥାଏ? ଯେ ଏପରି କାହାଣୀଟି ମୋତେ ସେ ଅବଶ୍ୟ କହିଥିଲେ, ତାହା କୌଣସି ବ୍ୟକ୍ତିର ହୃଦୟକୁ ଭାଙ୍ଗି ଚୁରମାର କରିଦେଇଥାଏ। ମୁଁ କହିଥିଲି, ମୁଁ ଈଶ୍ୱରଙ୍କୁ ପଚାରୁଥିଲି କେପରି ଧରଣର ଆଚରଣକୁ ସେ ପୃଥିବୀ ପୃଷ୍ଠରୁ କାହିଁକି ପରିଷ୍କାର କରି ନଦେଲେ। ଏଠାରେ ସେ ଦୁଇଜଣ ପୁରୁଷଙ୍କ ସହିତ ମଦ୍ୟପ ପୁରୁଷମାନଙ୍କ ସହିତ ଉପସ୍ଥିତ ଥିଲେ ଆଉ ତୁମେ ମଧ୍ୟ ମଦ୍ୟପାନ କରିଛ। ଆଉ ମୁଁ କହିଥିଲି, ଦିନେ ସେହି ରକ୍ତ ଆପଣଙ୍କ ଉପରୁ ଈଶ୍ୱରଙ୍କ କ୍ରୋଧକୁ ଦୂରେଇ ରଖିଅଛି, ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନ ଆପଣ ମରିବାକୁ ଯାଉଛନ୍ତି, ଆଉ ତତ୍ପରେ ଆପଣ ଯଦି ସ୍ୱତନ୍ତ୍ର ବିଚାର ରଖିଥିବା ବ୍ୟକ୍ତି ଅଟନ୍ତି, ଆପଣ ସ୍ୱୀକାର କରିପାରନ୍ତି କିମ୍ବା ଗ୍ରହଣ କରିପାରନ୍ତି। ମୁଁ କହିଥିଲି, ତଥାପି ଆପଣଙ୍କ ପ୍ରାଣ ଦିନେ ସେହି ଦୂରବର୍ତ୍ତୀ ସ୍ଥାନକୁ ଯିବ, ସେହି ସ୍ଥାନରେ ତେବେ ମାତ୍ର ଅନୁଗ୍ରହ ନାହିଁ, ପୁଣି ନିଜର ପାପରେ ଥାଏ। ଯଦି ଆପଣ ମରନ୍ତି, ଆପଣ ପୂର୍ବରୁ ବିଚାରିତ ହୋଇ ସାରିଛନ୍ତି ଆଉ ଆପଣ ନରକକୁ ଯାଉଛନ୍ତି। କଣ କଥା ତାହା କଣ ଜାଣନ୍ତି କି? ସେହି ମହିଳା ଜଣକ ଭୋଜନାଳୟରୁ ସେହି ଆସନକୁ ଛାଡି ଅନ୍ୟ ସ୍ଥାନକୁ ଖସି ଯାଇଥିଲେ। ଆପଣ ନିଜ ଜୀବନରେ ପୂର୍ବେ ଆଦୌ ଲାଭ କରିନଥିବା ପ୍ରାର୍ଥନା ଉପାସନାକୁ ଆମମାନେ ଲାଭ କରିଥିଲୁ,
ଆଉ ସେ ଖ୍ରୀଷ୍ଟଙ୍କ ଦିଗ ଆସିଥିଲେ କୋଉ ଧରଣ ଏକ ବିଷୟ ଥିଲା? ସେମାନଙ୍କୁ ଆଦୌ ଦୋଷାରୋପ କରନ୍ତୁ ନାହିଁ, ସେମାନଙ୍କୁ ସୁସମାଚାର କହନ୍ତୁ। ସେମାନେ ଭୂତାତ୍ମାରେ ଗ୍ରସ୍ତ ଅଟନ୍ତି, ଏହି କ୍ଷେତ୍ରରେ ସେମାନେ ସମସ୍ତେ ମରଣଶୀଳ ଅଟନ୍ତି, ସେମାନେ ଏହି ସ୍ଥାନରୁ ପ୍ରଭାବିତ ଅଟନ୍ତି। ଆମମାନଙ୍କର ପ୍ରଭାବ ଉର୍ଦ୍ଧ୍ୱରୁ ଆସିଥାଏ, ତେଣୁ ଆମ ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିବା ନିମନ୍ତେ ଆଉ ତାଙ୍କ ନିମନ୍ତେ ଜିତିବା ପାଇଁ ଆସନ୍ତୁ ଆମମାନେ ନିଜ ନିଜର ଯୋଗ୍ୟତାକୁ ପରଖ କରି ଦେଖିବା। ଆହେ ଆମମାନଙ୍କ ସ୍ୱର୍ଗବାସୀ ପିତା, ଆପଣଙ୍କ ଉପକାର ପୁଣି କରୁଣା ନିମନ୍ତେ ଧନ୍ୟବାଦ ଦେଉଛି। ହେ ପ୍ରଭୁ, ମୁଁ ଦୁଃଖିତ ହୋଇପାରେ, ଲୋକମାନେ ଦୁଃଖିତ ଅଟନ୍ତି, ଯେହେତୁ ଦୀର୍ଘ ସମୟ ଧରି ମୁଁ ସେମାନଙ୍କୁ ଏହି ସ୍ଥାନରେ ଅଟକାଇ ରଖିଛି। ତଥାପି ଏପରି ଧରଣର ଏକ ଉପାସନାଟି ଆଜିର ପ୍ରାରମ୍ଭ ସମୟରେ ଶେଷ ହେବାର ପରିପ୍ରେକ୍ଷୀରେ ମୁଁ ସେମାନଙ୍କୁ କହିବାକୁ ଚାହିଁଥିଲି, ପ୍ରେତାତ୍ମା ଗୁଡାକ ବିଷୟରେ କହିବାକୁ ଚାହିଁଥିଲି। ଆଉ ଗୋଟିଏ ସ୍ଥାନରେ ମୁଁ ଏହାର ଅଧିକ ବିଷୟ ଗୁଡାକୁ ପ୍ରକାଶ କରିଛି, ଗୋଟିଏ ସମାଚାର ମଧ୍ୟରେ ସେପରି କରିଛି, ତଥାପି ସେମାନେ ଏହାକୁ ସମତ ଗ୍ରହଣ କରି ନପାରନ୍ତି, ଏଠାରୁ ଆଉ ସେଠାରୁ ସାଉଣ୍ଟି ନେଇ ପାରନ୍ତି, ପୁଣି ମୁଁ କଣ ଅର୍ଥ କରିଥାଏ ତାହାକୁ ବୁଝିଥାନ୍ତି। ଏହାକୁ ପ୍ରଚାର କରି ଉପସ୍ଥାପନ କରୁଥିବା ଯୋଗୁଁ ଆପଣ ମୋ ହୃଦୟର ସକଳ ଭାବନାକୁ ବୁଝନ୍ତି। ଆଜି ଅପରାହ୍ନରେ ଲୋକମାନେ ଏହି ସ୍ଥାନ ସମସ୍ତ ଯାଇପାରନ୍ତି, ତତ୍ପରେ ପୁରୁଷଗଣ ଆଉ ସ୍ତ୍ରୀଗଣ ସେମାନେ ଗ୍ରହଣ କରୁଥିବା ପ୍ରତ୍ୟେକ କାର୍ଯ୍ୟକଳାପକୁ ଯେପରି ବୁଝନ୍ତେ, କିନ୍ତୁ ଖୁବ୍ ସାନନ୍ଦରେ ଆଉ ମୁକ୍ତ ରୂପେ ବାସ କରନ୍ତେ। ପରମେଶ୍ୱର ଯେ ସେମାନଙ୍କୁ ଉଦ୍ଧାର କରି ସାରିଛନ୍ତି ସେ କଥାକୁ ସେମାନେ ଯେପରି ବୁଝିପାରନ୍ତେ, ତତ୍ପରେ ସେମାନଙ୍କ ଚତୁର୍ପାର୍ଶ୍ୱରେ ଘେରି ରହିଥିବା ସକଳ ମତକୁ ଆଉ ଭିନ୍ନତାକୁ ଭୁଲି ଯାଇ ତାଙ୍କ ଉପରେ ଯେପରି ଜୟ ରଖନ୍ତେ ଆଉ ଶାନ୍ତିପୂର୍ଣ୍ଣ ଭାବରେ ପୁଣି ଧୈର୍ଯ୍ୟ ସହକାରେ ବାସ କରନ୍ତେ ତଥା ଈଶ୍ୱରଙ୍କ ଭୟରେ ଆଚରଣ କରନ୍ତେ। ଆଉ ତତ୍ପରେ ଈଶ୍ୱର, ଆପଣ ଯେକୌଣସି କାର୍ଯ୍ୟ ନିମନ୍ତେ ସେମାନଙ୍କୁ ପ୍ରକୃତରେ ବ୍ୟବହାର କରିବାକୁ ଚାହାନ୍ତି, ଆପଣ ସିଧାସଳଖ ସେମାନଙ୍କ ସହିତ ଆଳାପ କରିପାରନ୍ତେ, ପୁଣି ଯେକୌଣସି ସ୍ଥାନକୁ ସେମାନଙ୍କୁ ଯାଆନ୍ତୁ ବୋଲି ଆପଣ ଚାହାନ୍ତି ସେହି ସ୍ଥାନମାନଙ୍କୁ ସେମାନଙ୍କୁ ଆପଣ ପଠାଇ ପାରନ୍ତେ, କିମ୍ବା ସେମାନେ କରନ୍ତୁ ବୋଲି ଆପଣ ଯାହା ଇଚ୍ଛା କରନ୍ତି ତାହା ସେମାନେ କରନ୍ତେ। ଲୋକମାନେ ଯେପରି ନମ୍ର ହୁଅନ୍ତେ ଆଉ ଖ୍ରୀଷ୍ଟଙ୍କୁ ସେମାନଙ୍କ ହୃଦୟରେ ଯେପରି ଲାଭ କରନ୍ତେ। ହେ ପ୍ରଭୁ, ଆମମାନଙ୍କୁ କ୍ଷମା କରନ୍ତୁ, ଆମ ସମସ୍ତଙ୍କ ସକଳ ଦୁର୍ବଳତାରୁ ଆମମାନଙ୍କୁ କ୍ଷମା କରନ୍ତୁ। ଆଉ ସେ କଥାକୁ ଆମମାନେ ଜାଣୁ, ଅର୍ଥାତ୍ ପ୍ରତ୍ୟେକ ସ୍ଥାନକୁ ଶୈତାନ ଗର୍ଜନ କରୁଥିବା ଏକ ସିଂହ ପରି ଯାଇଛି, ଯାହାକୁ ଇଚ୍ଛା ତାହାକୁ ଫାଡି ପକାଉଛି, ଧାର୍ମିକତାର ବସ୍ତ୍ରକୁ ପରିଧାନ କରି ସେପରି କରୁଛି। ହେ ଈଶ୍ୱର, ଏମାନେ ଅସହାୟ ସନ୍ତାନଗଣ ଅଟନ୍ତି, ସେମାନଙ୍କ ଉପରେ ଦୃଷ୍ଟି ରଖିଥାନ୍ତୁ, ପ୍ରତ୍ୟେକ ସ୍ଥାନରେ ରଖିଥାନ୍ତୁ, ସେମାନେ ଲୋକମାନଙ୍କ ନିକଟରେ ଉନ୍ମୁକ୍ତ ଆଉ ସୁସ୍ପଷ୍ଟ ହୋଇସାରିଛନ୍ତି। ଆଉ ହେ ପ୍ରଭୁ, ମୁଁ ଆପଣଙ୍କ ନିକଟରେ ଏହା ପ୍ରାର୍ଥନା କରେ ଯେ ସେମାନଙ୍କ ମଧ୍ୟ ପ୍ରତ୍ୟେକଙ୍କୁ ଅନୁଗ୍ରହ କରନ୍ତୁ, ପୁଣି ହଜିଯାଇଥିବା ପ୍ରତ୍ୟେକଙ୍କୁ ରକ୍ଷା କରନ୍ତୁ, ପ୍ରୀତମାନଙ୍କୁ ସୁସ୍ଥତା ଦାନ କରନ୍ତୁ। ଆଉ ହେ ଈଶ୍ୱର, ଆମେ ହୃଦୟଙ୍ଗମ କରୁ ଯେ ପ୍ରଭୁ ଏହି ପୀଡ଼ାର ପୁରୁଣା ଶୈତାନ ଗୁଡାକ ଆପଣଙ୍କ ସନ୍ତାନଙ୍କ ଉପରକୁ ମାରି ଆସୁଛନ୍ତି, ଯେଉଁମାନଙ୍କ ପାଇଁ ଆପଣଙ୍କ ସ୍ଥାନରେ ପ୍ରାୟଶ୍ଚିତ ସାଧନକୁ ରଖିଅଛନ୍ତି, ଯେପରି ସେଗୁଡାକ ଯତ୍ନ ନିଅନ୍ତି। ତତ୍ପରେ ଶୈତାନ ସେହି ସବୁ ପ୍ରକାର ପ୍ରବଚନ ବିଷୟ ଯେଉଁଗୁଡାକ ସେମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଏ, ସେଗୁଡାକ ନିମନ୍ତେ ଆପଣ ପାଖରେ ପ୍ରାୟଶ୍ଚିତ କାର୍ଯ୍ୟର ଏକ ସାଧନ ରହିଛି, ତାହା ଏହାର ଯତ୍ନ ନେବ, ପୁଣି ଆପଣ ଯେ ଏହାକୁ ଆମମାନଙ୍କୁ ପ୍ରଦାନ କରିବେ, ଏଥିପାଇଁ ଯୀଶୁଙ୍କ ନାମରେ ମୁଁ ଯାତନା କରୁଅଛି, ଆମେନ୍। ଯଦି ସେଠାରେ ସେପରି କେହି ଥାନ୍ତି ତାହା ଘେନି ମୁଁ ବ୍ୟଗ୍ର ହୁଏ।